ଆଜି ରାତି ପୁନର୍ବାର ଏଠାରେ ଆରାଧନାଳୟରେ ରହିବା ହେତୁ ଏହି ଚମତ୍କାର ସହଭାଗିତାରେ ଆଶା କରିବା ହେତୁ ଏବଂ ପରମେଶ୍ୱରଙ୍କ ବାକ୍ୟର ଚାରିପଟେ ଉପାସନା କରିବା ହେତୁ ଯାହାକି ଆମକୁ ମୁକ୍ତ ଭାବରେ ଦିଆଯାଇଅଛି ଏବଂ ଆମେ ଏହି ଆଶୀର୍ବାଦର ଅଂଶୀଦାର ହେବାକୁ ଭଲ ପାଉ ଏବଂ ମୁଁ କେବଳ ଭରସା କରେ ଯେ ପରମେଶ୍ୱର ଆଜି ରାତିରେ ଆମକୁ ସେହିପରି ଭାବରେ ଆଶୀର୍ବାଦ କରିବେ ଯେପରିକି ସେ ଆଜି ସକାଳ ସମୟରେ ସକାଳର ବାର୍ତ୍ତା ସହିତ କରିଥିଲେ ଏବଂ ମୁଁ କିଛି ସମୟ ପୂର୍ବରୁ ମୋର ପଡ଼ୋଶୀ ଶ୍ରୀମତୀ ଉଡ୍ଙ୍କ ସହିତ କଥାବାର୍ତ୍ତା କରୁଥିଲି ଏବଂ ଆମେ ତା ଆଲୋଚନା କରୁଥିଲୁ ଶ୍ରୀମାନ ଉଡ୍ ଆଉ ସେମାନଙ୍କ ସହିତରେ ଏବଂ ମୁଁ ବିଶ୍ୱାସ କରେ ଯେ ଭାଇ ନେଭିଲ୍ ପ୍ରଚାର କରିଥିବା ସମସ୍ତ ଉତ୍ତମ ଉପଦେଶଗୁଡ଼ିକ ମଧ୍ୟରୁ ତା ସବୁଠୁ ସର୍ବୋତ୍ତମ ଥିଲା ସେ ପର୍ଯ୍ୟନ୍ତ ପ୍ରଚାର କରିଥିବା ସମସ୍ତ ଉପଦେଶ ଅପେକ୍ଷା ତାହା ହିଁ ମୋତେ ସବୁଠୁ ଅଧିକ ଭଲ ଲାଗିଥିଲା ମୁଁ ନିଶ୍ଚିତ ଭାବରେ ସେହି ଅଦ୍ଭୁତ ଉପଦେଶକୁ ପ୍ରଶଂସା ଏବଂ ପସନ୍ଦ କରିଥିଲି ଆଉ ଏହା ମୋତେ ସାହସ ଦେଇଥିଲା ଏବଂ ଏହା ମୋତେ କର୍ତ୍ତନ କରି ସଜାଡ଼ିଥିଲା ତେଣୁ ମୁଁ ସତ୍ୟକୁ ସ୍ୱୀକାର କରିବାକୁ ପସନ୍ଦ କରେ ଆପଣ ଜାଣନ୍ତି ତେଣୁ ସାହସୀ ଅଂଶଗୁଡ଼ିକ ବିଷୟରେ ଆପଣ ଜାଣନ୍ତି ସାହସୀ ହେବାକୁ ଏବଂ କିପରି ଦାଉଦ ସେଠାରେ ଥିଲେ ଏବଂ କିପରି ସେ ଯେତେବେଳେ ସେହି ମହାନ ପରୀକ୍ଷାରେ ଏହା କହିବା ପରିବର୍ତ୍ତେ ତେବେ ମୁଁ ଏହା କରିବାକୁ ଯିବି ପ୍ରଭୁ ତୁମେ ମୋତେ କେବଳ ସାହାଯ୍ୟ କର ସେ ଅପେକ୍ଷା କଲେ ଏବଂ ଯାଇ ପ୍ରଭୁଙ୍କୁ କ'ଣ କରିବେ ବୋଲି ପଚାରିଲେ ସେ ଫୋତ୍ ବସ୍ତ୍ରକୁ ନେଇ ଆସିଲେ ଆପଣ ଜାଣନ୍ତି ଏବଂ କହିଲେ ତେବେ ଆସୁ ଆମେ ଛିଡ଼ା ହେଉ ଏବଂ ପରମେଶ୍ୱରଙ୍କୁ ପଚାରୁ ଏହି ସଙ୍କଟରେ ଆମେ କ'ଣ କରିବା ଉଚିତ ଓ ତାହା ପ୍ରକୃତରେ ନିଗୁଢ ଥିଲା ଦେଶରେ ମିଳିଥିବା ସମସ୍ତ ଔଷଧ ଦୋକାନ ଗୁଡ଼ିକରେ ଯେତିକି ଭିଟାମିନ୍ ଥିଲା ତା ଅପେକ୍ଷା ଏଥିରେ ଅଧିକ ରହିଥିଲା ହଁ ଆଜ୍ଞା ଏହା ପ୍ରକୃତରେ ଆପଣଙ୍କର ମଙ୍ଗଳ କରେ ବର୍ତ୍ତମାନ ଆଜି ରାତି ଆମେ ଏହି ପ୍ରଶ୍ନ ଗୁଡ଼ିକ ଉପରେ ଯଦି ଆମର ସମ୍ଭବ ହୁଏ ମଧ୍ୟରାତ୍ରିରୁ ଅଧିକ ସମୟ ରହିବା ପାଇଁ ଲକ୍ଷ୍ୟ ରଖୁନାହୁଁ ତେଣୁ ଆମେ ସଙ୍ଗେ ସଙ୍ଗେ ଠିକ୍ ସେଗୁଡ଼ିକ ଭିତରକୁ ଯିବାକୁ ଯାଉଅଛୁ ଏହା ତ ସେହି ପ୍ରଶ୍ନଗୁଡ଼ିକୁ ସମାପ୍ତ କରିବା ଅଟେ ଏବଂ ପ୍ରତ୍ୟେକ ଥର ମୁଁ ସେଗୁଡ଼ିକୁ ଶେଷ କରିବାକୁ ଆରମ୍ଭ କରେ ବର୍ତ୍ତମାନ ଭଉଣୀ ହେଟି ମୋର ଅର୍ଥ ତାହା ନୁହେଁ ଆପଣ ତାହା ଜାଣିଛନ୍ତି ମୁଁ ତ କେବଳ ତାହା କହୁଥିଲି ଦେଖନ୍ତୁ ଏବଂ ଠିକ୍ ଅଛି କିନ୍ତୁ ମୁଁ ଏଠାରେ ଜଣେ ସେବକଙ୍କଠାରୁ କିଛି ପ୍ରକୃତରେ କଠିନ ପ୍ରଶ୍ନମାନ ପାଇଥିଲି ଏବଂ ତାହାର ଉତ୍ତର ଦେବା ପ୍ରକୃତରେ କଷ୍ଟକର ଥିଲା ଆପଣ ଜାଣନ୍ତି ଏହି ପ୍ରଚାରକମାନେ ସେମାନେ ଏହାକୁ ବାଇବେଲ ମଧ୍ୟରେ ମୋଡ଼ି ଦିଅନ୍ତି ଏବଂ ସେମାନେ ଆପଣଙ୍କୁ ପଚାରିବା ପୂର୍ବରୁ ସେହି ଉତ୍ତରକୁ ନିଜେ ଖୋଜିବାକୁ ଚେଷ୍ଟା କରନ୍ତି ଆପଣ ଦେଖନ୍ତୁ ଆଉ ତାପରେ ଏବଂ ଏହା ଟେପ୍ ରେକର୍ଡ ହେଉଅଛି ଜର୍ଜିଆରେ ଥିବା ମୋର ଜଣେ ସେବକ ବନ୍ଧୁ ନିକଟକୁ ଯାଉଅଛି ଯାହାଙ୍କ ପାଖରେ ଏଠାରେ 8 ଉଲ୍ଲେଖନୀୟ ବାଇବେଲ ପ୍ରଶ୍ନମାନ ରହିଛି ଯାହାକି ଅତ୍ୟନ୍ତ ଅତ୍ୟନ୍ତ କଷ୍ଟକର ଅଟେ ଏବଂ ବର୍ତ୍ତମାନ ଆସନ୍ତା ସପ୍ତାହରେ ଭୁଲିବେ ନାହିଁ ଏବଂ ଆମ ପାଇଁ ପ୍ରାର୍ଥନା କରୁଥିବେ ଏବଂ ମୋ ପତ୍ନୀ ବହୁତ ଅଧିକ ଭଲ ଅଛନ୍ତି ସେ ବର୍ତ୍ତମାନ ଉଠିଯାଇଛନ୍ତି ଏବଂ ସେ ଆଜି ରାନ୍ଧିବାରେ ସାହାଯ୍ୟ କରିଛନ୍ତି କାନାଡାରୁ ଆମର ପ୍ରିୟ ବନ୍ଧୁମାନେ ଭାଇ ଭଉଣୀ ସତ୍ମେ ଆମକୁ ସାକ୍ଷାତ କରିବା ପାଇଁ ଏଠାରେ ଅଛନ୍ତି ଏବଂ ଆମେ ନିଶ୍ଚିତ ଭାବରେ ସେମାନଙ୍କର ପରିଦର୍ଶନକୁ ପ୍ରଶଂସା କରୁ ଏବଂ ମୋ ପତ୍ନୀ ଏହା ଜାଣି ଯେ ସେମାନେ ଆସୁଛନ୍ତି କାହିଁକି ସେ ତ ଶୀଘ୍ର ଉଠିବାକୁ ଯାଉଥିଲେ ଯେପରିକି ସେ ଏହି ପ୍ରିୟ ଖ୍ରୀଷ୍ଟିଆନ ଲୋକମାନଙ୍କ ସହ କିଛି ମନୋରଞ୍ଜନ ଓ ସହଭାଗିତା ପାଇପାରନ୍ତି ଆଜି ରାତି ଆମେ ଭାଇ ଫ୍ରେଡିଙ୍କୁ ଆମ ସହିତ ପାଇଥିବାରୁ ଖୁସି ଅଟୁ ଏବଂ ଭଉଣୀ ସେଠାରେ ରହିଥିଲେ ଭଉଣୀ ଆଜି ସକାଳେ ଏଠାରେ ଥିଲେ କିନ୍ତୁ ମୁଁ ବିଶ୍ୱାସ କରେ ଯେ ସେ ରହିଥିଲେ ନା ତାହା ଠିକ୍ ଅଟେ ସେ ମେଡ଼ା ସହିତ ଅଛନ୍ତି ଏକ ପ୍ରକାର ତାଙ୍କ ସହିତ ରହିଛନ୍ତି ଯେତେବେଳେ ଆମେ ତଳକୁ ଆସୁ କାରଣ ମୁଁ ଜାଣେ ଯେ ଏହା ଆଜି ରାତି ଅଳ୍ପ ଟିକେ ବିଳମ୍ବ ହେବ ଏହା ପ୍ରଭୁବୋଧ ଏବଂ ପାଦ ପ୍ରକ୍ଷାଳନ ଅଛି ତେଣୁ ଆମେ ସେମାନଙ୍କୁ ଏବଂ ପରିଦର୍ଶକ ମାନଙ୍କୁ ଆମ ସହିତ ପାଇ ଖୁସି ଅଟୁ ବର୍ତ୍ତମାନ ଏହା ପୂର୍ବେ କି ଆମେ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବା ଆରମ୍ଭ କରୁ ଏବଂ କେବଳ ମନେ ରଖନ୍ତୁ ଯେ ମୁଁ ଭୁଲ ହୋଇପାରେ ଆପଣ ଦେଖନ୍ତୁ ମୁଁ କରୁଥିବା ସମସ୍ତ କାର୍ଯ୍ୟରେ ମୁଁ ଠିକ୍ ବୋଲି ଦାବି କରେ ନାହିଁ ମୁଁ ଠିକ୍ ହେବାକୁ ଚେଷ୍ଟା କରେ କିନ୍ତୁ ହୋଇପାରେ ଯେ ମୁଁ ଭୁଲ ହୋଇଯାଏ ଏବଂ ଯଦି ମୁଁ ଭୁଲ ହୋଇଯାଏ ତେବେ ଆପଣ ମୋତେ କ୍ଷମା କରିଦେବେ ଏବଂ ମୁଁ ପ୍ରାର୍ଥନା କରେ ଯେ ପରମେଶ୍ୱର ମଧ୍ୟ କରିବେ କାରଣ ମୋର ଅଭିପ୍ରାୟ ଭୁଲ କରିବା ନୁହେଁ ମୁଁ କେବଳ ସେଗୁଡ଼ିକୁ ଏଇଥିପାଇଁ ଉତ୍ତର ଦେବାକୁ ଚେଷ୍ଟା କରେ ନାହିଁ ଯେ ହେ କିମ୍ବା ସେହି ଉପାୟରେ ଯେପରିକି ମୁଁ କେବଳ ପକ୍ଷପାତ ପାଇଁ ମୁଁ ସେଗୁଡ଼ିକୁ ମୋର ସର୍ବୋତ୍ତମ ଜ୍ଞାନରେ ଉତ୍ତର ଦିଏ ଦେଖନ୍ତୁ ଏବଂ ଯଦି ମୋତେ ଏକ ବାଇବେଲ ପ୍ରଶ୍ନ ଉପରେ ମୋର ଧାରଣା ଗୁଡ଼ିକୁ ବଦଳାଇବାକୁ ପଡ଼ିଥାଏ ମୁଁ ଭାବୁଛି ଯେ ତାହା କରିବା ଉତ୍ତମ ବିଷୟ ହେବ ଆମେ ଯେକୌଣସି ସମୟରେ ପରିବର୍ତ୍ତନ କରିବା ଉଚିତ ଯେତେବେଳେ ପରମେଶ୍ୱରଙ୍କ ବାକ୍ୟ କଥା କହିଥାଏ କାରଣ ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ ଏବଂ ବର୍ତ୍ତମାନ ମୁଁ ଭାବୁଛି ଯେ ଆମେ ପୂର୍ବପରି ଆଜି ରାତି ପୁନର୍ବାର ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଅଛୁ ଆଉ ବେଳେବେଳେ ଆପଣ କେବଳ ଆଶ୍ଚର୍ଯ୍ୟ କରନ୍ତି ଆପଣ ଏହିଭଳି ଏକ ଛୋଟ ଗୋଷ୍ଠୀକୁ ନିଅନ୍ତି ତାଠାରୁ ଅଳ୍ପ ଓ ଏଠାରେ ଥିବା ଏହି ଛୋଟ ଆରାଧନାଳୟ ଏବଂ ବେଳେବେଳେ ଆପଣ ସେହି ପରିଣାମ ଗୁଡ଼ିକୁ ଦେଖନ୍ତି ନାହିଁ ଯାହା ଆପଣ ଦେଖିବାକୁ ଚାହାନ୍ତି ମାତ୍ର ସେହି ବିଷୟ ଯାହା ଆପଣ କରୁଛନ୍ତି ଆପଣ କେବଳ ପ୍ରାୟ 200 ଲୋକମାନଙ୍କ ଠାରୁ ପରିଣାମ ପାଉଛନ୍ତି ଏବଂ ସେହି ବଡ଼ ସଭାଗୁଡ଼ିକ ମଧ୍ୟରୁ ଗୋଟିଏରେ ବୋଧହୁଏ ଆପଣ 3,000-10,000 ଭିତରେ ଯେକୌଣସି ସଂଖ୍ୟାରୁ ପରିଣାମ ଆଶା କରନ୍ତି ଆପଣ ଦେଖନ୍ତୁ ଏବଂ ହୁଏତ ଅଧିକ ହୋଇପାରେ। ତେଣୁ ତାହା ସେହି ପ୍ରକାର ହିଁ ଅଟେ। ଆପଣ ଏକ ଅଧିକ ବଡ଼ ଜନସମାଗମକୁ ଦେଖିବାକୁ ପାଇବେ, କିନ୍ତୁ ଆଜି ରାତିରେ ମୁଁ କେବଳ ଉତ୍ତର ଦେଉଅଛି। ଅବଶ୍ୟ ଆମର ଫୋନ୍ ତ ପ୍ରତି ମିନିଟରେ ଦିନ ଓ ରାତି ବାଜୁଅଛି। କଣ ଏହା ଶ୍ରୀମତୀ ରାଇସଟ୍ ଏଠାରେ ବସିଛନ୍ତି କି, ଯାହାଙ୍କୁ ମୁଁ ଦେଖୁଅଛି? ଆପଣଙ୍କର ବାଇବେଲ ଭଉଣୀ ଉଡଙ୍କ ପାଖରେ ସେଠାରେ ଅଛି। ମୁଁ ଏହାକୁ ଆଜି ସକାଳେ ଆପଣଙ୍କ ପାଇଁ ଆଣିଥିଲି ଏବଂ ମୁଁ ଏହାକୁ ଆପଣଙ୍କୁ ଦେଇପାରିନଥିଲି। ଆଉ ମୁଁ ଆଜି ସକାଳେ ଆପଣଙ୍କୁ ଦେଖିଲି ନାହିଁ ଏବଂ ଶ୍ରୀମତୀ ଉଡଙ୍କ ପାଖରେ ତାହା ଅଛି। ତେଣୁ ଫୋନ୍ରେ ଉତ୍ତର ଦେବା ପାଇଁ ଏବଂ ସେହି ମହାନ ବିଷୟଗୁଡ଼ିକୁ ଖୋଜିବା ପାଇଁ ଯାହାକି ସାଧନ କରାଯାଇଅଛି। ଜଣେ ମହିଳା ମୋତେ ଫୋନ୍ କଲେ। ସେ କହିଲେ, ଭାଇ ବ୍ରାନହାମ, ମୁଁ ଏକ ନିର୍ଦ୍ଦିଷ୍ଟ ସଭାରେ ଥିଲି ଏବଂ ମୁଁ ଏତେ ଦିନ ହେଲା କିଛି ନିର୍ଦ୍ଦିଷ୍ଟ ଅସୁବିଧାରେ ପୀଡିତ ଥିଲି ଏବଂ ଆପଣ ଜାଣନ୍ତି, ଆପଣ ଠିକ୍ ସେଠାରେ ପଛରେ କହିଥିଲେ। ଆଉ କେବଳ କହିଲେ, ଯେତେବେଳେ ଏହା ଠିକ୍ ସେ ବିଗତ ଦିନର ପଛ ଜୀବନକୁ ନେଇକରି ଆସିଲା, ସେତେବେଳେ ମୁଁ ପ୍ରାୟ ମୂର୍ଚ୍ଛିତ ହୋଇଗଲି ଏବଂ କହିଲେ, ଆଉ ସେଇ ଦିନଠାରୁ ମୁଁ କେବେ ବି କଷ୍ଟ ପାଇ ନାହିଁ। ପୁଣି ଜଣେ ମହିଳା ଭିତରକୁ ଆସି କହିଲେ, ମୁଁ ବିଶ୍ୱାସ କରେ ସେ ଆଜି ରାତି ଏଠାରେ ଅଛନ୍ତି, କିମ୍ବା ସେ ବେଡ୍ଫୋର୍ଡ ଠାରୁ ଗାଡି ଚଲାଇ ଆସିବାକୁ ଯାଉଥିଲେ, ମୁଁ ବିଶ୍ୱାସ କରେ, କିମ୍ବା ସେଠାରେ କୌଣସି ସ୍ଥାନରୁ। ସେମାନଙ୍କ ପୁଅ ଏଠାରେ ଥିଲା, ମୁଁ ବିଶ୍ୱାସ କରେ ତାର ହୃଦୟ ସମସ୍ୟା ଥିଲା, ଅତ୍ୟଧିକ ଖରାପ ଅବସ୍ଥାରେ ଥିଲା। ଆଉ ସେ ଏଠାରେ ସଭାରେ ବସିଥିଲା ଏବଂ ପ୍ରଭୁ ଚାରିଆଡେ ବିଚରଣ କଲେ ଓ ସ୍ପର୍ଶ କଲେ। ପିଲାଟିକୁ ତାର ଅସୁବିଧା ବିଷୟରେ କହିଲେ। ପୁଣି ସେ ବଡ଼ କଷ୍ଟରେ ନିଜର ହାତ ସୁଦ୍ଧା ଉଠାଇ ପାରୁନଥିଲା ଏବଂ ଏକ ହୃଦାଘାତ ହୋଇଥିଲା ଆଉ ତାର ବାହୁ ସର୍ବତ୍ର କୁଞ୍ଚିତ ହୋଇଯାଇଥିଲା ଏବଂ ତାର ହୃଦୟ ଏହିପରି ଭାବରେ ଥିଲା। ଏବଂ ତୁରନ୍ତ ହିଁ ସେ ଠିକ୍ କାର୍ରେ ବସି ତାକୁ ଚଲାଇ ଘରକୁ ଚାଲିଗଲେ। ସେହି ସମୟଠାରୁ ଏହା ଆଉ କେବେ ବି ବ୍ୟତିବ୍ୟସ୍ତ କରିନାହିଁ। କଣ ସେହି ମହିଳା ବେଡ୍ଫୋର୍ଡ ଠାରୁ ଏଠାକୁ ଆସିଛନ୍ତି କି? ମହିଳା, କଣ ଆପଣ ଏଠାରେ ଅଛନ୍ତି? ସେଠାରେ ସେ ଅଛନ୍ତି, ପଛରେ ରହିଛନ୍ତି। ହଁ, କିଛି ସମୟ ପୂର୍ବେ ସେ ମୋତେ ଫୋନ୍ କରିଥିଲେ। ତାପରେ ଆଉ ଜଣେ ମହିଳା ମୋତେ ଇଭାନ୍ସଭିଲ୍ରୁ ଫୋନ୍ କରିଥିଲେ ଏବଂ ସେ ଏଠାକୁ ପହଞ୍ଚି ପାରିନଥିଲେ, କାରଣ ସେ ବହୁତ ଦୂରରେ ରୁହନ୍ତି। ଜାଣିନଥିଲେ ଯେ ଆମେ ଆଜି ରାତି ଆରୋଗ୍ୟତା ସେବା କରିବାକୁ ଯାଉଅଛୁ। ଆଉ ସେ କହିଲେ, ଭାଇ ବ୍ରାନହାମ, ମୁଁ ଇଭାନ୍ସଭିଲ୍ ସଭାରେ ବସିଥିଲି ଏବଂ କହିଲେ, ଆପଣ ଭିଡ଼ ଭିତରେ ପଛକୁ ଚାହିଁ କହିଲେ ଯେ ମୁଁ କିଏ ଥିଲି ଏବଂ ମୁଁ କଣ କରିଥିଲି ଏବଂ ମୁଁ କେଉଁଥିରେ ପୀଡିତ ଥିଲି ଏବଂ ସେହିପରି ବିଷୟ ପ୍ରଭୃତି। ଆଉ ସେ କହିଲେ, ମୋର ସେହି ଆସ୍ଥମାର ଶ୍ୱାସରୁଦ୍ଧ ଅବସ୍ଥା ଥିଲା ଏବଂ ମୁଁ ଜଣେ ସାନ ଝିଅ ଥିବା ସମୟଠାରୁ ହିଁ କେବଳ ଆସ୍ଥମା ଡୋର ଓ ସବୁକିଛିକୁ ସେହି ବଖରାରେ ଜାଳିବାକୁ ପଡିଥିଲା। କହିଲେ, ତାହା 2 ବର୍ଷ ପୂର୍ବେ ହେଉଥିଲା ଏବଂ ସେହି ସମୟଠାରୁ ମୋର ଆଉ କେବେ ବି ଗୋଟିଏ ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ, ବୁଝିଲେ? ଏବଂ କେବଳ ସେମାନଙ୍କ ପାଇଁ, ଯେଉଁମାନେ କି ଆଜି ରାତି ଏଠାରେ ଅଛନ୍ତି, ଆଜି ସକାଳେ ଏଠାରେ ସାକ୍ଷ୍ୟ ଉପଭୋଗ କରିବା ହେତୁ ନଥିଲେ। ଗତକାଲି ମୁଁ ଏକ କଣ୍ଢେଇ କିଣିବା ପାଇଁ 10 ସେଣ୍ଟ ଷ୍ଟୋରକୁ ଯାଇଥିଲି, ତେବେ ଦେଖନ୍ତୁ, ତାହା ମୋ ପାଇଁ ନଥିଲା, ତାହା ମୋର ସାନ ଝିଅ ରେବେକା ପାଇଁ ସେଠାରେ ଥିଲା। ଏବଂ ସାରା ଆଜି ଅନ୍ୟ ଏକ ବିଷୟ ପାଇଁ ଯାଉଥିଲେ। ତାଙ୍କର କିଛି ସାନ ସାନ ବିଦ୍ୟାଳୟ ସାଙ୍ଗମାନେ ଗୋଟିଏ ଜନ୍ମଦିନ କିମ୍ବା ସେପରି କିଛି ପ୍ରକାରର ଏକ ଛୋଟ ବନ୍ଧୁ ମିଳନ କରୁଥିଲେ ଏବଂ ସେ ତାହା ନିମନ୍ତେ ଏକ ଛୋଟ ଉପହାର ନେଇଥିଲା। ଆଉ ମୁଁ ପ୍ରାୟ ସେତିକି ଲମ୍ବା ଏକ ଛୋଟ ଶିଶୁ କଣ୍ଢେଇ କିଣୁଥିଲି ଏବଂ ସେଠାରେ ଜଣେ ମହିଳା ଚାଲିକରି ଆସିଲେ। କହିଲେ, କଣ ଆପଣ ମୋତେ ମନେ ରଖିଛନ୍ତି କି? ତେବେ ମୁଁ କହିଲି, ମୁଁ ଭାବେ ନାହିଁ ଯେ ମୁଁ କରେ। ଏବଂ ଏହା ଜାଣିବାକୁ ପାଇଲି ଯେ ତାହା ଏଠାରେ ଭାଇ ନେଭିଲଙ୍କ ଜଣେ ସମ୍ପର୍କୀୟ ଥିଲେ, ଯାହାକି ପ୍ରାୟ ଯେତେବେଳେ ମୁଁ ସ୍ୱିଡେନକୁ ମୋର ଯିବା ବାଟରେ ଥିଲି, ସେମାନେ ସେ ଏଠାକୁ ଆସିଥିଲେ। ତାଙ୍କ ସହିତ ଗୋଟିଏ ଚକଲଗା ଚୌକିରେ ଏକ ଛୋଟ ବାଳକ ଥିଲା, ଠିକ ଯେପରି ସେଠାରେ ସାନ ଏଡିତ ଅଛି, ଏବଂ ସେହି ସାନ ବାଳକର କର୍କଟ ରୋଗ ଥିଲା, ମସ୍ତିଷ୍କରେ ଅତିଶୟ ବୃଦ୍ଧି ହୋଇଥିଲା ଏବଂ ତାର ଛୋଟ ମୁଣ୍ଡଟି ତଳକୁ ଝୁଲି ଯାଇଥିଲା। ଆଉ ସେ ପୁଣି ଡାକ୍ତରମାନେ ତାକୁ ବଞ୍ଚିବା ଲାଗି ମାତ୍ର 3 ସପ୍ତାହ ସମୟ ଦେଇଥିଲେ। ସେମାନେ ଏହାକୁ ବାହାର କରି ଏହାର ପରୀକ୍ଷା କରିଥିଲେ ଏବଂ ଦେଖିଲେ ଯେ ଏହା କଣ ଥିଲା ଆଉ ତାକୁ ବଞ୍ଚିବା ଲାଗି କେବଳ 3 ସପ୍ତାହ ଦେଇଥିଲେ। ଆଉ ସେମାନଙ୍କୁ ତାଙ୍କୁ ଏକ ଚୌକିରେ ବସାଇ ଘୁରାଇବାକୁ ପଡୁଥିଲା ଏବଂ ତାପରେ ତାକୁ ଏକ ଷ୍ଟ୍ରେଚରରେ ରଖୁଥିଲେ। ଯେତେବେଳେ ସେ କୋଠରୀ ଭିତରକୁ ଯାଉଥିଲା ଓ ତାକୁ ପରୀକ୍ଷା କରାଯାଉଥିଲା ଆଉ ତାପରେ ତାକୁ ତଳକୁ ଅଣାଯାଉଥିଲା। ଗଲି ଏବଂ ସେହି ସାନ ବାଳକ ପାଇଁ ପ୍ରାର୍ଥନା କଲି ଓ ତାକୁ ସୁସ୍ଥ କରିବା ପାଇଁ ପ୍ରଭୁଙ୍କୁ ନିବେଦନ କଲି। ଆଉ ଠିକ ତାର ପରଦିନ ଯେତେବେଳେ ସେମାନେ ତାକୁ ସେଠାକୁ ନେଇକରି ଗଲେ, କହିଲା, ମୁଁ ସେହି ଚକଲଗା ଚୌକି ଚାହେଁ ନାହିଁ। କାର୍ରେ ଚଢ଼ିଲା ଓ ସେଠାକୁ ଚଲାଇ କରି ଗଲା ଏବଂ ଡାକ୍ତର ଷ୍ଟ୍ରେଚରକୁ ବାହାର କଲେ। ସେ କହିଲା, ମୋତେ ସେହି ଷ୍ଟ୍ରେଚରର ଦରକାର ନାହିଁ। ସେଠାକୁ ଦୌଡ଼ି କରି ଗଲା ଓ ବସି ପଡିଲା। ଡାକ୍ତର ତାକୁ ପରୀକ୍ଷା କରି କହିଲେ, ତେବେ କହିଲେ, 3 ସପ୍ତାହ ବଦଳରେ ମୁଁ ତୁମକୁ 108 ବର୍ଷ ଦେବାକୁ ଯାଉଅଛି, ଯାହାକି ତୁମେ ବଞ୍ଚିବାକୁ ଯାଉଛ। ଏବଂ ଗତକାଲି ସେହି ମା ମୋତେ ସାକ୍ଷାତ କଲେ। ଆଉ ଆଜି ରାତି ଯେତେ ଦୂର ମୁଁ ଜାଣେ, ବୋଧହୁଏ ସେ ଏଠାରେ ଥାଇପାରନ୍ତି। ଆଉ ସେ ଛୋଟ ବାଳକଟି ବାହାରେ ଫୁଟବଲ ଖେଳୁଥିଲା, ବର୍ତ୍ତମାନ ଜଣେ ଯୁବା ଲୋକ ଅଟେ, ଅତିଶୟ ବୃଦ୍ଧି ପାଇଥିବା, ମସ୍ତିଷ୍କରେ କର୍କଟ, ଏବଂ ଏହା କେବଳ ଦେଖାଇବାକୁ ଯାଏ ଓ ହଜାର ହଜାର ବିଷୟ ଦେଖନ୍ତୁ। ପରମେଶ୍ୱର ବିଫଳ ହୋଇପାରନ୍ତି ନାହିଁ, ସେ ବିଫଳ ହିଁ ହୋଇପାରିବେ ନାହିଁ। ଭାଇ ଜନ, କଣ ଆପଣଙ୍କ ରାକ୍ଷୀ ଭଲ ଅଛି? ଭାଇ, ତାଙ୍କର ଏକ ଦୁର୍ଘଟଣା ଘଟିଥିଲା, ଆଉ ଗୋଟେ କଣ୍ଟା ବାଡ଼ଉଥିଲେ ଓ ଏହା ତାଙ୍କ ଆଖିରେ ଆଘାତ କରିଥିଲା ଏବଂ ଆମେ ସମସ୍ତେ ଭାଇ ଜନ୍ ଓ ବେନନଙ୍କ ପାଇଁ ପ୍ରାର୍ଥନା କରୁଥିଲୁ। ଲୁଇଭିଲରୁ ଆମର ଭାଇ ଯିଏକି ସେହି କଣ୍ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଯାହାକି ତାଙ୍କୁ ଆଖିରେ ଆଘାତ କରିଥିଲା। ବର୍ତ୍ତମାନ ଏହି ପ୍ରଶ୍ନଗୁଡ଼ିକ କାହାରି ହୃଦୟର ସେହି ଗଭୀରତା ଅଟେ ଯାହାକି ସେମାନେ ଶାସ୍ତ୍ର ମାଧ୍ୟମରେ ପାଠ କରନ୍ତି ଓ ଏହି ବିଷୟଗୁଡ଼ିକ ପାଆନ୍ତି ଆଉ ସେମାନେ ତାହା କରନ୍ତି ନାହିଁ, ବୋଧହୁଏ ନିଜକୁ ସନ୍ତୁଷ୍ଟ କରିପାରନ୍ତି ନାହିଁ, ତେଣୁ ସେମାନେ ସେଗୁଡ଼ିକୁ ଏଠାରେ ଆମମାନଙ୍କୁ ଦେଇଦିଅନ୍ତି ଯେପରିକି ଉତ୍ତର ଦେବାକୁ ଚେଷ୍ଟା କରୁ। ଏବଂ ଆପଣ ଦେଖନ୍ତୁ ଯେ ଏହା ଆମକୁ କଣ ଅସୁବିଧାରେ ପକାଇଥାଏ, ଯେହେତୁ ଆପଣ ଯାହା କିଛି କହିବେ ସେମାନେ ତା ଉପରେ ନିର୍ଭର କରିବେ, ତେଣୁ ଆପଣଙ୍କୁ ସୁନିଶ୍ଚିତ ହେବାକୁ ପଡିବ ଯେ ଆପଣ ଠିକ ଅଟନ୍ତି ଏବଂ ମୁଁ ଆପଣ ଯେତିକି ସୁନିଶ୍ଚିତ ହୋଇପାରିବେ। ତେଣୁ ତେବେ ସେହି ନିଶ୍ଚିତ ହେବା ବିଷୟ ହେଲା ଯେ ଆମେ ଠିକ ଅଟୁ। ଆସନ୍ତୁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କୁ ହିଁ ଆମ ପାଇଁ ଏହାର ବ୍ୟାଖ୍ୟା କରିବାକୁ କହିବା ଯେତେବେଳେ ଆମେ ନିଜର ମୁଣ୍ଡ ନୁଆଇ ଥାଉ। ତେବେ ସ୍ୱର୍ଗୀୟ ପିତା ଓ ଏହା ସ୍ୱର୍ଗ ଓ ପୃଥିବୀର ମହାନ ସୃଷ୍ଟିକର୍ତ୍ତାଙ୍କୁ ପିତା କହିବା କେଡ଼େ ଏକ ସୌଭାଗ୍ୟର ବିଷୟ ଅଟେ। ଏବଂ ଆମେ କେବଳ ବିନତି କରୁଛୁ ଯେ ତୁମେ ଏହି ପ୍ରଶ୍ନଗୁଡ଼ିକୁ ବର୍ତ୍ତମାନ ତୁମର ନିଜ ତତ୍ତ୍ୱାବଧାନରେ ନେବ। ସେଗୁଡ଼ିକୁ ଏଠାରେ ଅତି ଗଭୀର ନିଷ୍ଠାର ସହ ହସ୍ତାନ୍ତର କରାଯାଇଥିଲା। ପରମେଶ୍ୱର ଏହା ହେଉ ଯେ ତା ଗଭୀର ନିଷ୍ଠାର ସହିତ ଆମ ହୃଦୟରୁ ଆସୁ, ଯେପରିକି ଆମେ ସେଗୁଡ଼ିକୁ ସର୍ବୋତ୍ତମ ଭାବରେ ଉତ୍ତର ଦେଉ ଯେତିକି ଉତ୍ତର ଦେବାକୁ ଜାଣୁ। ଏହାକୁ ପ୍ରଦାନ କର ଏବଂ ତୁମ ଦୟା ପ୍ରତ୍ୟେକଙ୍କ ଉପରେ ବର୍ତ୍ତୁ। ଏବଂ ଆଜି ରାତି ଏଠାରେ ଏପରି କିଛି କୁହାଯାଉ ଯାହାକି ଏଠାରେ ଥିବା ସମସ୍ତଙ୍କୁ ସାହାଯ୍ୟ କରିବ। ଏବଂ ଯେତେବେଳେ ଆମେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା ପରେ ଆଉ ପ୍ରଭୁଭୋଜ ଇତ୍ୟାଦି ଗ୍ରହଣ କରିବା ପରେ ଏଠାକୁ ଛାଡି ଚାଲିଯାଉ। ଏହା ହେଉ ଯେ ଇମ୍ମାଇରୁ ଆସିଥିବା ସେହି ଲୋକମାନଙ୍କ ପରି ଆମେ କହିପାରୁ, ମାର୍ଗରେ ସେ ଆମ ସହିତ କଥାବାର୍ତ୍ତା କଲାବେଳେ କଣ ଆମ ହୃଦୟ ଉତ୍ତପ୍ତ ହୋଇନଥିଲା କି? କାରଣ ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମିନ। ତେବେ ଯେପରିକି ମୁଁ ଅନେକ ଥର କହିଛି ଯେ ଏଗୁଡ଼ିକ ଏଠାରେ ହେଉଛି ସେଗୁଡ଼ିକ ବିଷୟରେ ମୋର ସର୍ବୋତ୍ତମ ମତ, ଏବଂ ତାପରେ ବେଳେବେଳେ ଏହା ଅଳ୍ପ ଏକ ଛୋଟ ଆଲୋଚନାକୁ ଜନ୍ମ ଦେଇଥାଏ। ଏଠାରେ ପ୍ରଥମଟି ମୁଁ ଦେଖେ ଯେ ଏହା ଏପରି କିଛି ଅଟେ ଯାହା ମୁଁ ପୂର୍ବରୁ କହିଅଛି, ଏହା ପୁନର୍ବାର ହସ୍ତାନ୍ତର କରାଯାଇଛି, ମୁଁ କରିବି ନାହିଁ। ଯଦି ଆପଣ ଚାହାନ୍ତି ବର୍ତ୍ତମାନ ଏହାକୁ ପାଠ କରିବାକୁ ଚାହିଁବି। ଯେତେବେଳେ ଆଦମ ଓ ହବା ଏଦନରେ ସେମାନଙ୍କର ସନ୍ତାନ କରିଥିଲେ ସେହି ସମୟରେ ପୃଥିବୀରେ କଣ ଅନ୍ୟ ଲୋକମାନେ ଥିଲେ କି? ଆଦିପୁସ୍ତକ 5:16 କୈନ ନୋଦ ନାମକ ଦେଶରେ ବାସ କଲେ ଆଉ ତାର ପତ୍ନୀଙ୍କର ସହବାସ କଲେ। ବର୍ତ୍ତମାନ ତାହା ଏକ ଅଦ୍ଭୁତ ପ୍ରଶ୍ନ ଅଟେ। ତେବେ ଆମକୁ ବାଇବଲରେ ଶିକ୍ଷା ଦିଆଯାଇଅଛି ଏବଂ ଅନେକ ଥର ଏଗୁଡ଼ିକ ବେଳେବେଳେ ଆମେ ବେପରୁଆ ଭାବରେ, ମୁଁ ଏପରି ଏକ ଛୋଟ କାଗଜ ଖଣ୍ଡେ ଲଗାଇ କହୁଥିଲି ପଚାର ଯେକୌଣସି ବାଇବେଲ ପ୍ରଶ୍ନର ଉତ୍ତର ଦେବି, ଆଉ କେହି ଜଣେ କହିଲେ ତେବେ କୈନଙ୍କ ପତ୍ନୀ କିଏ ଥିଲେ, ଓ ମୁଁ ଏହା ସହିତ କିମ୍ବା ଅନ୍ୟ କିଛି ସହିତ ଟିକେ ଥଟ୍ଟା କରିଥିଲି, ମୁଁ କହୁଥିଲି ଓ ସେ ତାଙ୍କ ଶାଶୁଙ୍କ ଝିଅ ଥିଲେ କି ଅବା ସେହିପରି କିଛି ଆପଣ ଜାଣନ୍ତି, କିମ୍ବା ସେ ଶ୍ରୀମତୀ କହିନଥିଲେ, ମାତ୍ର ତାହା ପ୍ରଶ୍ନର ଉତ୍ତର ଦିଏ ନାହିଁ। ସେଠାରେ କୈନଙ୍କର ଏକ ପତ୍ନୀ ଥିଲେ, କାରଣ ବାଇବେଲ କୁହେ ଯେ ସେ କରିଥିଲେ, ଏବଂ ଯଦି କୈନଙ୍କର ଏକ ପତ୍ନୀ ଥିଲା ତେବେ ତାଙ୍କୁ ସେ କୌଣସି ସ୍ଥାନରୁ ପାଇଥିବେ, ଆଉ ଏହା ଠିକ ଏଠାରେ ତା ସହିତ ସଂଯୋଗରେ ରହିବ। ଯେତେବେଳେ ଆଦମ ହବା ଏଦନ ଉଦ୍ୟାନରେ ସେମାନଙ୍କର ସନ୍ତାନ କରିଥିଲେ ସେତେବେଳେ ପୃଥିବୀରେ କଣ ଅନ୍ୟ ଲୋକମାନେ ଥିଲେ କି? ବର୍ତ୍ତମାନ ଯଦି ଆପଣ ଲକ୍ଷ୍ୟ କରିବେ ବାଇବଲରେ ଏହା କ୍ୱଚିତ ଜଣେ ସ୍ତ୍ରୀଙ୍କ ଜନ୍ମ ବିଷୟରେ ଅଭିଲେଖ କରାଯାଏ। ଏହା ସର୍ବଦା ପୁରୁଷ ସନ୍ତାନ ହିଁ ଅଟେ ଯାହାକୁ ସେମାନେ ବାଇବଲରେ ଅଭିଲେଖ କରିଛନ୍ତି, ସ୍ତ୍ରୀ ନୁହେଁ। ବାଇବଲରେ ଏକ କନ୍ୟା ଶିଶୁର ଜନ୍ମ ବିଷୟରେ କ୍ୱଚିତ ହିଁ ଉଲ୍ଲେଖ କରାଯାଇଅଛି, କିମ୍ବା ଖୋଲାଖୋଲି ଭାବେ ମୁଁ ଜାଣେ ନାହିଁ ଯେ ମୁଁ ବର୍ତ୍ତମାନ ଗୋଟିଏ ସିଧାସଳଖ ମନରେ ଠିକ୍ ସ୍ମରଣ କରିପାରେ ଯେ କେଉଁଠାରେ ଏହା ଏକ ଶିଶୁର ଜନ୍ମକୁ ଅଭିଲେଖ କରିଥିଲା, କହିଥିଲା ସେମାନେ ପୁତ୍ର ଓ ପୁତ୍ରୀମାନଙ୍କୁ ଜନ୍ମ ଦେଲେ। ତେବେ ବାଇବେଲ ଆଦମ ଏବଂ ହବାଙ୍କ ଠାରୁ କେବଳ 3 ସନ୍ତାନ ଜନ୍ମ ହୋଇଥିବାର ଅଭିଲେଖ କରେ, ଆଉ ତାହା କୈନ, ହେବଲ ଓ ସେଥ୍ ଥିଲେ। ବର୍ତ୍ତମାନ ଯଦି ସେହି 3 ଯାକ ପୁରୁଷ ଅଟନ୍ତି, ଯଦି କୌଣସି କନ୍ୟା ଜନ୍ମ ହୋଇନଥିଲା ଏବଂ ତାପରେ ଯେତେବେଳେ ଏକମାତ୍ର ସ୍ତ୍ରୀ ହବା ମରିଗଲେ, ତେବେ ମାନବ ଜାତି ସେତେବେଳେ ବିଦ୍ୟମାନ ରହିବା କ୍ଷାନ୍ତ ହୋଇଯାଇଥାନ୍ତା, କାରଣ ସେମାନଙ୍କ ପାଇଁ ଆଉ କୌଣସି ଉପାୟ ନଥିଲା ଯେ କିଛି କରିଥାନ୍ତେ ଯେ ମାନବ ଜାତି ଆଗକୁ ଅଗ୍ରସର ହୁଅନ୍ତା, ଯେହେତୁ ସେଠାରେ କୌଣସି ସ୍ତ୍ରୀ ଲୋକ ବାକି ରହିନଥିଲେ, ହବା ହିଁ କେବଳ ଏକମାତ୍ର ହୋଇଥାନ୍ତେ। ମାତ୍ର ଆପଣ ଦେଖନ୍ତୁ ସେମାନେ ସେହି କନ୍ୟା ଶିଶୁମାନଙ୍କର ଜନ୍ମ ଅଭିଲେଖ କରନ୍ତି ନାହିଁ ବାଇବଲରେ, ତେଣୁକରି ଅତଏବ ସେମାନଙ୍କର ପୁଅମାନଙ୍କ ପରି ଝିଅମାନେ ମଧ୍ୟ ରହିବା ଆବଶ୍ୟକ। ତେବେ ପୁରାତନ ଲେଖକ ଆମ ପାଖରେ ରହିଥିବା ଅନ୍ୟତମ ପ୍ରାଚୀନ ଲେଖକ ଜୋସିଫସ୍ ଦାବି କରନ୍ତି ଯେ ସେମାନଙ୍କର 70 ସନ୍ତାନ ଥିଲେ ଏବଂ ଆଦମ ଓ ହବା ପୁରାତନ ଲେଖକମାନଙ୍କ ମଧ୍ୟରୁ ଜଣେ 70 ପିଲା ଏବଂ ସେମାନେ ଉଭୟ ପୁତ୍ର ଓ କନ୍ୟା ଥିଲେ। ତେବେ ଯଦି ଏବଂ ତାପରେ ଯଦି କଇନ ନୋଦ ଦେଶକୁ ଗଲେ ତେବେ ଯଦି ଆପଣ ଧ୍ୟାନ ଦେବେ ଲେଖକ ଏଠାରେ ଅତି ଅତି ଉତ୍ତମ ଭାବରେ ଲେଖିଛନ୍ତି। ସେ ଏହାକୁ କିପରି ଭାବରେ ଉଦ୍ଧୃତ କଲେ ଆପଣ ତାହା ଲକ୍ଷ୍ୟ କଲେ କି ଏଦନରେ ଯେତେବେଳେ ଏଦନରେ ସେମାନଙ୍କର ସନ୍ତାନ ହେଲେ ବର୍ତ୍ତମାନ ଏଦନ ଉଦ୍ୟାନରେ ନୁହେଁ। ଲେଖକ ତାହା ଜାଣିଥିଲେ। ଯିଏ କେହି ବି ଏଠାରେ ଏହାକୁ ଲେଖିଛନ୍ତି ସେ କହିଛନ୍ତି ଯେତେବେଳେ ଆଦମ ଓ ହବାଙ୍କର ଏଦନରେ ସେମାନଙ୍କର ସନ୍ତାନ ହେଲେ ଏଦନ ଉଦ୍ୟାନରେ ନୁହେଁ କାରଣ ସେମାନଙ୍କୁ ଏଦନ ଉଦ୍ୟାନରୁ ବାହାର କରି ଦିଆଯାଇଥିଲା କିନ୍ତୁ ସେମାନେ ଏବେ ମଧ୍ୟ ଏଦନରେ ଥିଲେ ଏବଂ ଏଦନ ଉଦ୍ୟାନ ଏଦନର ପୂର୍ବ ଦିଗରେ ରହିଥିଲା। ମାତ୍ର ଏଦନ ଏକ ପ୍ରାନ୍ତ ପରି ଥିଲା କିମ୍ବା ଯାହାକି କିମ୍ବା ଏକ ରାଜ୍ୟ ଏବଂ ତାପରେ ନୋଦ ଏହା ପାଖରେ ଲାଗିକରି ଅନ୍ୟ ଏକ ରାଜ୍ୟ କିମ୍ବା ପ୍ରାନ୍ତ ଥିଲା। ତେବେ କେବଳ ଜଣେ ମାତ୍ର ବ୍ୟକ୍ତି ଯାହାକୁ କଇନ ଗ୍ରହଣ କରିପାରିଥାନ୍ତେ କିମ୍ବା ବିବାହ କରିପାରିଥାନ୍ତେ ତାହା ହେଲା ତାଙ୍କର ନିଜ ଭଉଣୀ। ତାଙ୍କୁ କରିବାକୁ ଥିଲା କାରଣ ସେଠାରେ କେବଳ ଜଣେ ହିଁ ପୁରୁଷ ଏବଂ ସ୍ତ୍ରୀ ଥିଲେ ଯାହାଠାରୁ ସେମାନେ ଆସିପାରିଥାନ୍ତେ। ଦେଖନ୍ତୁ ଆଉ ତାଙ୍କୁ ତାଙ୍କର ନିଜ ଭଉଣୀଙ୍କୁ ହିଁ ବିବାହ କରିବାକୁ ଥିଲା। ତେବେ ତାହା ସେହିଦିନ ମାନଙ୍କରେ ଆଇନଗତ ଥିଲା ଏବଂ ଇସହାକ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ତାଙ୍କର ପ୍ରଥମ ରକ୍ତ ସମ୍ପର୍କୀୟ ଭଉଣୀ ରିବିକାଙ୍କୁ ବିବାହ କଲେ। ସାରା ଆବ୍ରାହମଙ୍କର ଭଉଣୀ ଥିଲେ। ତାଙ୍କ ରକ୍ତ ସମ୍ପର୍କୀୟ ଭଉଣୀ ତାଙ୍କ ମା ଦ୍ୱାରା ନୁହେଁ ବରଂ ପିତାଙ୍କ ଦ୍ୱାରା। ଦେଖନ୍ତୁ ଜଣେ ରକ୍ତ ସମ୍ପର୍କୀୟ ଭଉଣୀ ଯାହାକୁ ଅବ୍ରାହମ ବିବାହ କରିଥିଲେ ଏକ ଭିନ୍ନ ମାତା କିନ୍ତୁ ସମାନ ପିତା ଥିଲେ। ତେଣୁ ଆପଣ ଦେଖନ୍ତୁ ସେତେବେଳେ ସମ୍ପର୍କରେ ବିବାହ କରିବା ଏହା ପୂର୍ବେ କି ରକ୍ତର ସେହି ସ୍ରୋତ ମାନବ ଜାତିରେ ଦୁର୍ବଳ ହୋଇଗଲା ଏହା ଆଇନଗତ ଏବଂ ଠିକ୍ ଥିଲା। ବର୍ତ୍ତମାନ ତାହା ନୁହେଁ। ଯଦି ଆପଣ ଆଜି ନିଜର ଭଉଣୀକୁ ବିବାହ କରିବେ ଓ ସନ୍ତାନ କରିବେ ସେମାନେ ବଧୁବେ ହେବେ ତେବେ ସେମାନେ କେବଳ ବିକୃତ ଏବଂ ସବୁ କିଛି ହୋଇଯିବେ। ଏପରିକି ପ୍ରଥମ ଏବଂ ଦ୍ୱିତୀୟ ରକ୍ତ ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ମଧ୍ୟ କେବେ ବି ବିବାହ କରିବା ଉଚିତ ନୁହେଁ। ଦେଖନ୍ତୁ କାରଣ ରକ୍ତସ୍ରୋତ ଦୁର୍ବଳରୁ ଦୁର୍ବଳ ହୋଇ ପ୍ରବାହିତ ହେଉଥାଏ କିନ୍ତୁ ସେତେବେଳେ ଗୋଟିଏ ମାତ୍ର ବିଷୟ ଯାହା କଇନ କରିପାରିଥାନ୍ତେ ତାହା ହେଲା ତାଙ୍କ ନିଜର ଭଉଣୀକୁ ବିବାହ କରିବା ଏବଂ ସେଇଠାରେ ହିଁ ଯେଉଁଠାରେ କି ସନ୍ତାନମାନ ହେଲେ ସେ ତାଙ୍କର ପତ୍ନୀଙ୍କୁ ଗ୍ରହଣ କରି ନୋଦ ନାମକ ଦେଶକୁ ଗଲେ ଓ ତାଙ୍କ ସହବାସ କଲେ ଏବଂ ସେଥିରୁ ସେହି ପିଲାମାନେ ଆସିଲେ। ଦେଖନ୍ତୁ ସେହି ଏବଂ ଯଦି ଆପଣ ଧ୍ୟାନ ଦେବେ କଇନଙ୍କର ବଂଶାବଳୀରୁ ପ୍ରଖର ବୁଦ୍ଧିର ପୁରୁଷମାନେ ଆସିଲେ। ସେଥଙ୍କ ବଂଶାବଳୀରୁ ଧାର୍ମିକ ବ୍ୟକ୍ତିମାନେ ଆସିଲେ। ମୋର କହିବାର ଅର୍ଥ ଧର୍ମର ସେହି ଦ୍ରାକ୍ଷାଲତା। ଠିକ ସେହିଠାରେ ସେହି ଦୁଇ ଜଣ ସେହି ବଂଶାବଳୀକୁ ଠିକ ନେଇକି ଆସିଲେ ଯେଉଁଥିରେ ଆଜି ଆମେମାନେ ରହୁଅଛୁ। ଯଦି ବର୍ତ୍ତମାନ ଆପଣମାନେ ଆଜି ଧ୍ୟାନ ଦେବେ ଏହି ପ୍ରଶ୍ନକୁ ଠିକ ସମାପ୍ତ କରିବାରେ କଇନର ସେହି ବଂଶ ଆଜି ମଧ୍ୟ ବିଦ୍ୟମାନ ଅଛି ଏବଂ ସେଥଙ୍କ ବଂଶ ମଧ୍ୟ ଆଜି ବିଦ୍ୟମାନ ଅଛି। ସେମାନେ ଦୁହେଁ ସମାନ ଭାବରେ ଆସିଥାନ୍ତି। କଇନଙ୍କର ସନ୍ତାନମାନେ ଆଜି ରାତି ଏଠାରେ ଜେଫରସନ୍ ଭିଲ୍ରେ ଅଛନ୍ତି ଏବଂ ସେଥଙ୍କର ସନ୍ତାନମାନେ ମଧ୍ୟ ଆଜି ରାତି ଏଠାରେ ଜେଫରସନ୍ ଭିଲ୍ରେ ଅଛନ୍ତି। ଯେପରିକି ରକ୍ତସ୍ରୋତ ଦୁର୍ବଳ ହୋଇ ବାହାରକୁ ଚାଲିଯାଏ କିନ୍ତୁ ସେହି ବଂଶ ଏପର୍ଯ୍ୟନ୍ତ ଲାଗି ରହିଛି। ବର୍ତ୍ତମାନ ଦେଖନ୍ତୁ କଇନଙ୍କର ସନ୍ତାନମାନେ ସର୍ବଦା ଥିଲେ ଏବଂ ନୋହୁଙ୍କ ଜଳପ୍ଲାବନ ପୂର୍ବରୁ ସେମାନେ ପ୍ରଖର ବୁଦ୍ଧିର ଲୋକ ଥିଲେ, ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଅତ୍ୟନ୍ତ ଧାର୍ମିକ, ମାତ୍ର ନିନ୍ଦିତ ସମୂହ ଥିଲେ। ବୁଝିଲେ? ବର୍ତ୍ତମାନ ଦେଖନ୍ତୁ ସେମାନେ ସେମାନଙ୍କର ପିତା କଇନଙ୍କ ପରି ଥିଲେ। କଇନ ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ସେ ଏକ ସୁନ୍ଦର ବେଦୀ ନିର୍ମାଣ କରି ଏକ ସୁନ୍ଦର ଗୀର୍ଜା ନିର୍ମାଣ କଲେ ଏବଂ ସେଥଙ୍କ ସେଠାରେ ରହିଥିବା ସେହି ଛୋଟ ମିଶନ ଅପେକ୍ଷା ଏହାକୁ ଅଧିକ ସୁନ୍ଦର ଦେଖାଇବାକୁ ଚେଷ୍ଟା କରିଥିଲେ। କଣ ଆପଣ ତାହା ଜାଣିଛନ୍ତି? ସେ ନିଶ୍ଚିତ ଭାବରେ ସେ ଯଜ୍ଞ ବେଦୀକୁ ଫୁଲରେ ସଜାଇଲେ ଏବଂ ଏହାକୁ ସୁନ୍ଦର ଭାବରେ ରଖିଲେ ଆଉ ଏହାକୁ ମନୋହର କଲେ ଏବଂ ଏକ ମହାନ ବଡ ବୃହତ ମଣ୍ଡଳୀ ତିଆରି କଲେ କାରଣ ସେ ଭାବିଲେ ଯେ ସେ ଏହା କରି ପରମେଶ୍ୱରଙ୍କ କୃପା ଲାଭ କରିପାରିବେ। ଏବଂ ହେବଲ ଯାଇ ଗୋଟିଏ ଛୋଟ ମେଷ ଶାବକ ନେଲେ ଆଉ ତାକୁ ବେଦୀ ଆଡ଼କୁ ଟାଣିବା ଆରମ୍ଭ କଲେ ଓ ଏକ ପଥର ଉପରେ ରଖି ତାକୁ ବଧ କଲେ। ଏବଂ ବର୍ତ୍ତମାନ ଯଦି ପରମେଶ୍ୱର ନ୍ୟାୟବାନ ହୁଅନ୍ତି, ଯଦି ଉପାସନା ହିଁ ସବୁକିଛି ଯାହାକି ସେ ଚାହାନ୍ତି, ତାହେଲେ କଇନ ସେତିକି ନିଷ୍ଠାର ସହ ପରମେଶ୍ୱରଙ୍କୁ ଉପାସନା କରିଥିଲେ ଯେତିକି ହେବଲ କରିଥିଲେ। ସେମାନେ ଦୁହେଁ ନିଷ୍ଠାବାନ ଥିଲେ। ସେମାନେ ଦୁହେଁ ପରମେଶ୍ୱରଙ୍କ ଠାରୁ କୃପା ଲାଭ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ମଧ୍ୟରୁ ଉଭୟ କେହି ହେଲେ ଅବିଶ୍ୱାସୀ ନଥିଲେ। ସେମାନେ ଉଭୟ ଜିହୋବାଙ୍କ ଉପରେ ବିଶ୍ୱାସୀ ଥିଲେ। ବର୍ତ୍ତମାନ ସେଠାରେ ତା ଆମକୁ କିଛି ଚିନ୍ତା କରିବାକୁ ବିଷୟ ଦେଇଥାଏ। ଆଜି ରାତି ଏଠାରେ କେତେକ ଲୋକମାନେ ଅଛନ୍ତି ଯାହାଙ୍କୁ ମୁଁ କେବେ ଦେଖିନାହିଁ, ମୁଁ ଆପଣଙ୍କୁ କେବେ ଦେଖିନାହିଁ, ମାତ୍ର ଆପଣ ଏହା ନିଶ୍ଚୟ ଅନୁଭବ କରିବା ଉଚିତ ଏବଂ ଏହାକୁ ନିଜ ମନରେ ରଖିବା ଉଚିତ। ବୁଝିଲେ? ଆପଣ ଯେତେ ଧାର୍ମିକ ହୁଅନ୍ତୁ ନା କାହିଁକି, ତାହାର ଏହା ସହିତ କିଛି ସମ୍ପର୍କ ନାହିଁ। ଆପଣ ହୁଏତ ଗୀର୍ଜାରେ ରହୁଥାଇ ପାରନ୍ତି, ଆପଣ ହୁଏତ ଅତ୍ୟନ୍ତ ନିଷ୍ଠାପର ହୋଇଥାଇ ପାରନ୍ତି ଏବଂ ଆପଣ ତଥାପି ବିନଷ୍ଟ ଅଟନ୍ତି। ବୁଝିଲେ? ଏବଂ ଆପଣ କୁହନ୍ତି, ତେବେ ଆପଣ କୁହନ୍ତି ଆମର ପାଳକମାନେ ସବୁଠାରୁ ପ୍ରଖର ବୁଦ୍ଧି ସମ୍ପନ୍ନ, ସେମାନେ ସର୍ବୋତ୍ତମ ଶିକ୍ଷା ପାଇବା ହେତୁ ସେମିନାରୀ ମାଧ୍ୟମରେ ଆସିଥାନ୍ତି। ସେମାନେ ଧର୍ମଶାସ୍ତ୍ରୀ, ସେମାନେ ସମସ୍ତେ ସବୁ ଧର୍ମଶାସ୍ତ୍ର ଇତ୍ୟାଦି ଜାଣନ୍ତି ଏବଂ ସେମାନେ ପ୍ରଖର ବୁଦ୍ଧି ତାଲିମ ପ୍ରାପ୍ତ ସବୁଠୁ ସର୍ବୋତ୍ତମ ମନୋନୀତ ଲୋକ ଯାହାକି ଆମେ ଜାଣିଛୁ ଏବଂ ସେମାନେ ତଥାପି ବିନଷ୍ଟ ହୋଇଯାଇପାରନ୍ତି। ବୁଝିଲେ? ବର୍ତ୍ତମାନ କୈନ ତାଙ୍କ ବଂଶାବଳୀରେ ସେମାନେ ପ୍ରତ୍ୟେକ ଜଣ ଅତି ଧାର୍ମିକ ବହୁତ ପ୍ରସିଦ୍ଧ ଲୋକମାନେ ଥିଲେ ଏବଂ ସେମାନେ ବୈଜ୍ଞାନିକ ଓ ଡାକ୍ତର ଆଉ ନିର୍ମାଣକାରୀ ଓ ଶ୍ରମିକ ଏବଂ ପ୍ରଖର ବୁଦ୍ଧିର ପୁରୁଷମାନେ ଥିଲେ। କିନ୍ତୁ କୈନ ଠାରୁ ଆରମ୍ଭ କରି ସେ ସମସ୍ତ ବଂଶ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ହେବଲଙ୍କ ପକ୍ଷରେ ସେମାନେ ନିର୍ମାଣକାରୀ କିମ୍ବା ଶିକ୍ଷାବିତ୍ ବା ପ୍ରଖର ବ୍ୟକ୍ତି ନଥିଲେ। ସେମାନେ ଏକ ଉଣା ଅଧିକ ନମ୍ର, ଏକ ପ୍ରକାର ମେଣ୍ଢାପାଳକ ଏବଂ କୃଷକ ଥିଲେ ଯେଉଁମାନେ କି କେବଳ ଆତ୍ମାଙ୍କ ଦ୍ୱାରା ଚାଲୁଥିଲେ। ତେବେ ବାଇବେଲ କୁହେ, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ଲୋକମାନଙ୍କୁ କୌଣସି ନିନ୍ଦା ନାହିଁ, ଯେଉଁମାନେ କି ଶରୀର ଅନୁସାରେ ନୁହେଁ ବରଂ ଆତ୍ମାଙ୍କ ଅନୁସାରେ ଗମନାଗମନ କରନ୍ତି। ଆତ୍ମିକ ମନୁଷ୍ୟଠାରେ ଏକ ଆତ୍ମିକ ପ୍ରାଣ ରହିଥାଏ ଯାହାକି କେବେ ବି ମରିପାରେ ନାହିଁ ଏବଂ ଶାରୀରିକ ମଣିଷର ଚାରିପାଖରେ ଏକ ଧାର୍ମିକ ବାତାବରଣ ଥାଏ। ଉପାସନା ଏବଂ ପ୍ରବୃତ୍ତି କରିବାକୁ ଚାହେଁ କିନ୍ତୁ ଶାରୀରିକ ଅଟେ। ଜଣେ ଅବିଶ୍ୱାସୀ ନୁହେଁ କିନ୍ତୁ ଜଣେ ଶାରୀରିକ ବିଶ୍ୱାସୀ ଏବଂ ସେହି ପ୍ରକାରକୁ ହିଁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ବର୍ତ୍ତମାନ ସେଠାରୁ କୈନ ଯାଇ ନୋଦ ନାମକ ଦେଶରେ ତାଙ୍କ ପତ୍ନୀଙ୍କୁ ବିବାହ କରିଥିଲେ। ତେବେ ସେ ତ କାହାକୁ ବିବାହ କଲେ କିମ୍ବା ଅନ୍ୟମାନେ କାହାକୁ ବିବାହ କଲେ ଏହା ତା ବିଷୟରେ କିଛି କୁହେ ନାହିଁ ଏବଂ ଏହାର ସବୁଠୁ ସୁନ୍ଦର ବିଷୟ ହେଉଛି ତାହା ଜାଣିବା ଯେ କୈନର ବିବାହ କରିବାରେ ଆମ ପାଖରେ ଏହାର ଉତ୍ତର ଅଛି, କାରଣ ତାଙ୍କୁ ନିଜର ଭଉଣୀଙ୍କୁ ହିଁ ବିବାହ କରିବାକୁ ପଡ଼ିଲା, ନତୁବା ସେ କିମ୍ବା ସେଠାରେ ଅଛି ପୃଥିବୀରେ ଆଉ କୌଣସି ସ୍ତ୍ରୀ ଲୋକ ନଥିଲେ ବରଂ କେବଳ ହବାଙ୍କ ଠାରୁ ହିଁ ଆସିବାକୁ ଥିଲା। ସେ ସମସ୍ତ ଜୀବିତର ମାତା ଥିଲେ, ତାହା ହେଉଛି ଜୀବିତ ଥିବା ସମସ୍ତ ଲୋକ ସେ ଏହାର ମାତା ଥିଲେ। ତାହା ହିଁ ସେହି କାରଣ ଥିଲା ଯେ ସେ ହବା ଶବ୍ଦର ଅର୍ଥ ଜୀବିତମାନଙ୍କର ମାତା। ତେଣୁ ସେ ଆସି ଏହି ପିଲାଟିକୁ ଜନ୍ମ ଦେଲେ ଏବଂ କୈନ ତାଙ୍କର ନିଜ ଭଉଣୀକୁ ବିବାହ କରିଥିଲେ। ତାହା ଏକମାତ୍ର ଉପାୟ ହୋଇଥିବ ଯାହାକି ମୁଁ ଏଥିରୁ ଦେଖିପାରୁଛି। ତେଣୁ ପ୍ରକୃତରେ ସେହିଦିନ ଲୋକମାନେ ବାସ କରୁଥିଲେ, ବୁଝିଲେ ଠିକ? ଏବଂ ଯେତେବେଳେ ଆଦମ ଓ ହବା ଏଦନରେ ସେମାନଙ୍କର ସନ୍ତାନ କଲେ, ବର୍ତ୍ତମାନ ଦେଖନ୍ତୁ ତାହା ହେଉଛି ସେହି ପ୍ରଶ୍ନ, ଯେତେବେଳେ ଏଦନରେ ସେମାନଙ୍କର ସନ୍ତାନ ହେଲେ କଣ ସେହି ସମୟରେ ପୃଥିବୀରେ ଅନ୍ୟ ଲୋକମାନେ ଥିଲେ କି ନା? ତାପରେ ଆଦି ପୁସ୍ତକ 5:16 ଆପଣ ଦେଖନ୍ତୁ, କୈନ ନୋଦ ନାମକ ଦେଶରେ ବାସ କଲେ ଏବଂ ତାଙ୍କ ପତ୍ନୀଙ୍କ ସହ ବାସ କଲେ। ନିଶ୍ଚିତରେ, ବୁଝିଲେ? ତାହା ଆଦି ପୁସ୍ତକ 1 ଅଟେ, ଯେଉଁଠାରେ ସେ ମନୁଷ୍ୟକୁ ନିଜର ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିଲେ ଯାହାକି ଥିଓଫାନିରେ ଥିଲା, ଏବଂ ଆଦି ପୁସ୍ତକ 2 ସେ ପୃଥିବୀର ଧୂଳିରୁ ମନୁଷ୍ୟକୁ ନିର୍ମାଣ କଲେ ଯାହାକି ମାନବ ମନୁଷ୍ୟ ଥିଲା ଯାହାକି ଆମର ବର୍ତ୍ତମାନ ରହିଅଛି, ଏବଂ ତାପରେ 3 ପତନ ହେଲା ଏବଂ ଏଦନ ଉଦ୍ୟାନରୁ ବାହାର କରି ଦିଆଗଲେ ଏବଂ ତତ୍ପରେ ସେହି ସନ୍ତାନମାନେ ଅନ୍ୟ ସନ୍ତାନମାନଙ୍କୁ ଜନ୍ମ କଲେ ଆଉ କୈନ ନିଜ ସ୍ତ୍ରୀକୁ ନେଇ ତା ସହିତ ନୋଦ ଦେଶରେ ବାସ କଲେ। ବାହାରେ ଥିଲା କାରଣ ପରମେଶ୍ୱର ତାଙ୍କୁ ଆପଣ ନିଜ ଭାଇର ସହିତ ସହଭାଗିତା ଠାରୁ ଅଲଗା କରିଦେଇଥିଲେ ହେବଲର ମୃତ୍ୟୁ ହେତୁରୁ, ଏବଂ ତାହା ହିଁ ଯାହାକି ତାଙ୍କ ପାଖରେ ରହିଥିଲା ତାଙ୍କର ନିଜ ଭଉଣୀ ଓ ତାକୁ ବିବାହ କରିଥିଲେ। ଏହା ହିଁ ହେଉଛି ସେହି ଏକମାତ୍ର ଉପାୟ ଯାହାକି ମୁଁ କରିପାରେ, ନିଜେ ଦେଖିପାରେ ଯେ ସେ କିପରି ବିବାହିତ ହୋଇଥିଲେ। ବର୍ତ୍ତମାନ ଏହା କୁହାଯାଇଛି ଏବଂ ମୁଁ ଆଶା କରେ ଯେ ଏଠାରେ ଥିବା ମୋର ଅଶ୍ୱେତ ବନ୍ଧୁମାନେ ଏହି ମନ୍ତବ୍ୟକୁ କ୍ଷମା କରିବେ, କାରଣ ଏହା ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହେଁ। ପ୍ରଥମଥର ମୁଁ ମୋ ଜୀବନରେ କାହାକୁ ଭେଟିଥିଲି ମୋର ପରିବର୍ତ୍ତନ ହେବା ପରେ, ମୁଁ ଥିଲି ଭାଇ ଜର୍ଜ ଡି ଆର୍କ ଏବଂ ସେମାନଙ୍କୁ ସେଠାରେ ତଳେ ଭେଟିଥିଲି ଏବଂ ମୁଁ ଚାଲିଥିଲି ଆଉ ପ୍ରଭୁ ମୋତେ ଏକ ଛୋଟ ସ୍ଥାନକୁ କଡ଼େଇ ନେଇଗଲେ ଏବଂ ସେମାନେ ସେହି ବିଷୟରେ ଆଲୋଚନା କରୁଥିଲେ ଯେ ଅଶ୍ୱେତ ବ୍ୟକ୍ତି କେଉଁଠାରୁ ଆସିଥିଲା ଆଉ ସେମାନେ କହିବାକୁ ଚେଷ୍ଟା କରୁଥିଲେ ଯେ ସେହି ଅଶ୍ୱେତ ବ୍ୟକ୍ତି ଯେ କୈନ ଏକ ଆଦିମାନବ ପରି ଏକ ପଶୁକୁ ବିବାହ କରିଥିଲେ ଏବଂ ସେଠାରୁ ଅଶ୍ୱେତ ଜାତି ବାହାରିଥିଲା। ବର୍ତ୍ତମାନ ତାହା ଭୁଲ ଅଟେ, ଅବିକଳ ଭାବରେ ତାହା ଭୁଲ ଅଟେ ଆଉ ସେହିପରି ବିଷୟକୁ କଦାପି ଗ୍ରହଣ କରନ୍ତୁ ନାହିଁ, କାରଣ ସେଠାରେ କୌଣସି ଅଶ୍ୱେତ କିମ୍ବା ଶ୍ୱେତ କିମ୍ବା ଅନ୍ୟ କୌଣସି କିଛି ଭିନ୍ନ ନଥିଲା। ଏହା ଜଳପ୍ଲାବନ ପର୍ଯ୍ୟନ୍ତ ଲୋକମାନଙ୍କର କେବଳ ଗୋଟିଏ ହିଁ ଜାତି ଥିଲା। ତାପରେ ଜଳପ୍ଲାବନ ପରେ ଏବଂ ବାବିଲ ଗଡ଼ ପରେ ଯେତେବେଳେ ସେମାନେ ଛିନ୍ନ ଛତ୍ର ହେବାକୁ ଲାଗିଲେ, ସେତେବେଳେ ହିଁ ଅଟେ ଯେ ସେମାନେ ସେମାନଙ୍କର ବର୍ଣ୍ଣ ଇତ୍ୟାଦି ଗ୍ରହଣ କରିଥିଲେ। ସେମାନେ ସମସ୍ତେ ସେହି ସମାନ ଗଛରୁ ଆସିଛନ୍ତି, ତାହା ଅବିକଳ ଠିକ୍ ଅଟେ। ଆଦମ ଓ ହବା ପିତା ଏବଂ ମାତା ଥିଲେ ପାର୍ଥିବ ଭାବରେ ମନୁଷ୍ୟର ପ୍ରତ୍ୟେକ ଜୀବିତ ପ୍ରାଣୀମାନଙ୍କର ଯାହାକି ପୃଥିବୀରେ କେବେ ରହିଥିଲା ତା ଠିକ ଅଟେ। ଅଶ୍ୱେତ, ଶ୍ୱେତ, ଧୂସର, ବାଦାମୀ, ହଳଦିଆ, ଆପଣ ଯେକୌଣସି ବର୍ଣ୍ଣର ହୋଇଥାଇ ପାରନ୍ତି, ତାହା ସମ୍ପୂର୍ଣ୍ଣ ଭାବରେ ଆପଣ ରହୁଥିବା ସେ ସ୍ଥାନ ଅଟେ ଏବଂ ଯେଉଁ ଉପାୟରେ ତାହା ସେହି ଠିକ୍। ଯେପରିକି ମୁଁ ଭାବେ ଯେ ମୁଁ ଏହା ଉପରେ କହୁଥିବା ବେଳେ ଏହାକୁ ପ୍ରକାଶ କରିପାରେ, ସେହି ଲୋକମାନେ ଯେଉଁମାନେ କି ବର୍ତ୍ତମାନ ଏହି ପୃଥକତାରେ ଏବଂ ନିୟମାବଳୀରେ ଓ ସେହି ପାରିତ ବିଷୟଗୁଡ଼ିକରେ ଅଛନ୍ତି, ମୁଁ ଭାବେ ଏହା ହାସ୍ୟାସ୍ପଦ ଅଟେ। ମୁଁ ପ୍ରକୃତରେ ତାହା ଅନୁଭବ କରେ। ଶୁଣନ୍ତୁ, କେବଳ ସେହି ଲୋକମାନଙ୍କୁ ଏକାକୀ ଛାଡ଼ି ଦିଅନ୍ତୁ। ସେମାନେ ଜାଣନ୍ତି ଯେ ସେମାନଙ୍କୁ କ'ଣ ଦରକାର। ପରମେଶ୍ୱର ଜଣେ ବ୍ୟକ୍ତିଙ୍କୁ ଏକ ଅଶ୍ୱେତ ମଣିଷ କଲେ ଏବଂ ସେ ଏଥିରେ ଖୁସି ଅଟେ ଅବିକଳ ଭାବରେ। ଯଦି ପରମେଶ୍ୱର ମୋତେ ଏକ ଅଶ୍ୱେତ ବ୍ୟକ୍ତି କଲେ, ମୁଁ ଏଥିରେ ଖୁସି ହେବି। ଯଦି ସେ ମୋତେ ଏକ ବାଦାମୀ ବ୍ୟକ୍ତି କଲେ, ମୁଁ ଖୁସି ହେବି। ଯଦି ସେ ମୋତେ ଏକ ଶ୍ୱେତ ବ୍ୟକ୍ତି କଲେ, ମୁଁ ଖୁସି ଅଟେ। ଯଦି ସେ ମୋତେ ଏକ ହଳଦିଆ ବ୍ୟକ୍ତି କଲେ, ମୁଁ ଖୁସି ହେବି। ପରମେଶ୍ୱର ଆମକୁ ଆମର ବର୍ଣ୍ଣରେ ସୃଷ୍ଟି କଲେ ଏବଂ ସେ ଆମକୁ ଯେପରି ଚାହିଁଲେ ସେପରି ଭାବରେ ରଚନା କଲେ, ଆଉ ଆମେ ସମସ୍ତେ ତାହାଙ୍କର ସନ୍ତାନ ଅଟୁ ନିଶ୍ଚିତ ଭାବରେ। ଏବଂ ସେମାନଙ୍କୁ ସେହିଭଳି କଳିକଜିଆ ଓ ସେହିପରି କାର୍ଯ୍ୟ କରିବା ଉଚିତ ନୁହେଁ, ତାହା କରିବା ଭୁଲ ଅଟେ। ସେମାନେ ଏହା କରିବା ଉଚିତ ନୁହେଁ। ପରମେଶ୍ୱର ଆମକୁ ସୃଷ୍ଟି କରିଛନ୍ତି ଯେପରି ଭାବରେ ଆମେ ତାହା ଚାହିଁଥିଲୁ। ଏବଂ ସେହି ଅଶ୍ୱେତ ବ୍ୟକ୍ତି ସେଠାରେ ବାହାରକୁ ଯାଇ ନିଜର ବଂଶ କିମ୍ବା ବର୍ଣ୍ଣ ଭଗ୍ନ କରିବାକୁ ଚାହେଁ ନାହିଁ, ତ ତାହାକୁ ଶ୍ୱେତ ସହିତ ଆଉ ସେହିପରି ସବୁ କିଛି ବିଷୟ ସହିତ ମିଶ୍ରଣ କରିବାକୁ ଚାହେଁ ନାହିଁ। ମୁଁ ତାଙ୍କୁ ଦାୟୀ କରୁନାହିଁ, ମୁଁ କରୁନାହିଁ। ଅଶ୍ୱେତ ବ୍ୟକ୍ତିଙ୍କ ପାଖରେ ଏପରି ବିଷୟମାନ ଅଛି ଯାହାକି ଶ୍ୱେତ ପାଖରେ ମଧ୍ୟ ନାହିଁ। ନିଶ୍ଚିତ ଭାବରେ ତା ଅବିକଳ ଠିକ ଅଟେ। ଏବଂ ପରମେଶ୍ୱର ସେମାନଙ୍କୁ ସେହିପରି ହୁଅନ୍ତୁ ବୋଲି କେବେ ବି ଇଚ୍ଛା କଲେ ନାହିଁ। ତେବେ ଦେଖନ୍ତୁ, ଅଶ୍ୱେତ ବ୍ୟକ୍ତି ହେଉଛି ସେ ଜଣେ ନିଜ ବିଷୟରେ ସେପରି ଏକ ସ୍ୱଭାବ ପାଇଅଛି ଯାହାକି ଶ୍ୱେତ ବ୍ୟକ୍ତି ପାଖରେ କେବେ ବି ନାହିଁ। ସେ ଏକ ଖୁସି ସୌଭାଗ୍ୟ ପାଇଅଛି। ଏକ ପରମେଶ୍ୱରଙ୍କୁ ଭରସା କରନ୍ତୁ ଏବଂ ବାକି ସବୁକୁ ଛାଡ଼ି ଦିଅନ୍ତୁ। ସେ ପାଇଅଛି କିମ୍ବା ସେ ପାଇ ନାହିଁ, ଯେକୌଣସି ପ୍ରକାରେ ବି ସେ ଖୁସି ଅଟେ। ମୁଁ ସେହି ପ୍ରକାର ବିଷୟ ବହୁତ ପାଇବାକୁ ଚାହେଁ, ଆଜି ରାତି ମୁଁ ନିଶ୍ଚିତରେ ଚାହେଁ। ତେବେ ସେ ଏହା ପାଇଅଛି ଏବଂ ତାହା ହେଉଛି ତାଙ୍କର ଅଧିକାର। ସେମାନେ ଏହାକୁ ଅନ୍ୟ କୌଣସି ଜାତି ସହିତ ମିଶ୍ରଣ କରି ତାହାକୁ ଭଗ୍ନ କରିବାକୁ ଚାହାନ୍ତି ନାହିଁ। ତା ଅବିକଳ ଠିକ ଅଟେ। ମୁଁ ଭାବୁଛି ସେବେପୋର୍ଟରେ ଥିବା ସେହି ମହିଳା ଜଣକ ସେଠାରେ ଏକ ସର୍ବୋତ୍ତମ ମନ୍ତବ୍ୟ ଦେଇଥିଲେ ଯାହା ମୁଁ ମୋ ଜୀବନରେ କେବେ ଶୁଣିଥିଲି। ସେ ଏକ ମନ୍ତବ୍ୟ ଦେଇଥିଲେ ଏବଂ ସେମାନେ ଏହାକୁ ଖବରକାଗଜରେ ଛାପିଥିଲେ। ସେ ଗଲେ, ସେ କହିଲେ, ଯେଉଁ ଭାବରେ ଏହି ବିଷୟଗୁଡ଼ିକ ଏଠାରେ ହେଉଅଛି ଏହି ପୃଥକତାରେ, ମୁଁ ଚାହେଁ ନାହିଁ ଯେ ମୋ ପିଲାମାନେ ସେହି ଶ୍ୱେତ ଲୋକମାନଙ୍କର ବିଦ୍ୟାଳୟକୁ ଯାଆନ୍ତୁ। କହିଲେ, ସେମାନେ ସେତିକି ଧ୍ୟାନାକର୍ଷଣ ପାଇବେ ନାହିଁ ଯେତିକି ସେମାନେ ସେତେବେଳେ ପାଇବେ ଯଦି ସେମାନଙ୍କର ଜଣେ ଅଶ୍ୱେତ ଶିକ୍ଷକ ଥାଆନ୍ତା। ସେହି ମହିଳା ଜଣକ ପ୍ରଖର ବୁଦ୍ଧିର ମହିଳା ଅଟନ୍ତି। ସେ ଜାଣିଥିଲେ ଯେ ସେ କ'ଣ କହୁଛନ୍ତି। ସେମାନେ ଏକ ଅଧିକ ଉତ୍ତମ ଶିକ୍ଷା ପାଇଛନ୍ତି, ତା ଅବିକଳ ଠିକ ଅଟେ। ତେଣୁ ମୁଁ ଭାବୁଛି ଯେ ଲୋକମାନେ ତାହା କରିବା ଦ୍ୱାରା ଭୁଲ କରନ୍ତି, ଆଉ ତାପରେ ସେମାନେ କୁହନ୍ତି କୈନ ଏବଂ ହେବଲ ଓ ସେହିପରି ପ୍ରଭୃତି। ନା ଆଜ୍ଞା, ବର୍ଣ୍ଣର ଏହା ସହିତ କୌଣସି ସମ୍ପର୍କ ନଥିଲା। ଏହା ତ ତା ଭିତରେ ଥିବା ଆତ୍ମା ଅଟେ ଯାହାର ଏହା ସହିତ କିଛି ସମ୍ପର୍କ ଅଛି, ତା ଅବିକଳ ଠିକ ଅଟେ। ତେଣୁ କୈନ ତାଙ୍କ ପତ୍ନୀଙ୍କ ସହବାସ କଲେ ଏବଂ ସେ ତାଙ୍କର ଭଉଣୀ ଥିଲେ, ଏବଂ ସେମାନେ ସେ ତାଙ୍କୁ ନୋଦ ଦେଶକୁ ନେଇକରି ଗଲେ ଏବଂ ସେଠାରେ ପୃଥିବୀର ମହାନ ଜନଜାତି ଗୁଡ଼ିକ ବାହାରିଲେ, ଧର୍ମବାଦୀ ଏବଂ ଉପାସକ ମାନ। ଏବଂ ଆଜି କେବଳ ଭାବନ୍ତୁ ବନ୍ଧୁ, କେବଳ ଅଟକି ଯାଆନ୍ତୁ ଓ କିଛି କ୍ଷଣ ଚିନ୍ତା କରନ୍ତୁ ଯେ ସେଠାରେ 10,000 ଗୁଣନ 10,000 ଏବଂ ହଜାର ହଜାର ସମ୍ପୂର୍ଣ୍ଣ ଗୀର୍ଜା ଗମନକାରୀ ଲୋକମାନେ ଅଛନ୍ତି। ସେହି ମଣ୍ଡଳୀ ପ୍ରତି ସେତିକି ସଚ୍ଚୋଟ ଏବଂ ପବିତ୍ରୀକୃତ ଅଟନ୍ତି ଯେତିକି ହୋଇପାରନ୍ତି, ମାତ୍ର ସେମାନେ ସେତିକି ବିନଷ୍ଟ ଅଟନ୍ତି ଯେତିକି କୈନ ଥିଲେ। ବୁଝିଲେ, ଏହା ତ ପରମେଶ୍ୱର ଅଟନ୍ତି ଯିଏକି ଚୟନ କରନ୍ତି, ଏହା ତ ପରମେଶ୍ୱର ଅଟନ୍ତି ଯିଏ ମନୋନୟନ କରନ୍ତି। ବୁଝିଲେ, ପରମେଶ୍ୱର ଯିଏ ଦୟା କରନ୍ତି। ମାଟି ସେହି କୁମ୍ଭାରକୁ କହିପାରେ ନାହିଁ, ଏହା ତ ମାଟି ଉପରେ କୁମ୍ଭାର ରହିଥାଏ, ତା ଠିକ ଅଟେ। ବର୍ତ୍ତମାନ ଏଠାରେ ଏକ ସୁନ୍ଦର ବିଷୟଟିଏ ଅଛି। ପରବର୍ତ୍ତୀ ଏଠାରେ ଦ୍ୱିତୀୟ ପିତର 2:4-2 କାହାରି ପାଖରେ ବାଇବେଲ ଅଛି ଯିଏକି ଶୀଘ୍ର ଏହି ଶାସ୍ତ୍ର ଗୁଡ଼ିକୁ ଦେଖିବାକୁ ଚାହାନ୍ତି ଯେତେବେଳେ ମୁଁ ସେଗୁଡ଼ିକ ପଢୁଥାଏ। ଯଦି ଆପଣ ଚାହାନ୍ତି ଏବଂ ଏକ ପ୍ରକାର ମୋତେ ଏଠାରେ ସାହାଯ୍ୟ କରନ୍ତି ଯେତେବେଳେ ଆମେ ଏହି ପ୍ରଶ୍ନକୁ ନେଉଥାଉ, ତେବେ ଏହି କୈନ ଏବଂ ଇତ୍ୟାଦି ଉପରେ ଯଦି ତାହା ବର୍ତ୍ତମାନ ଏହାକୁ ସନ୍ତୁଷ୍ଟ କରେ ନାହିଁ, ତାହେଲେ ଆପଣ ଆମକୁ କେବଳ ତାହା ନେବାକୁ ଦିଅନ୍ତୁ, ଆମେ ଖୁସି ହେବୁ। ବର୍ତ୍ତମାନ ଦ୍ୱିତୀୟ ପିତର 2:4 ଠିକ ଅଛି ଆଜ୍ଞା, ଆମେ ଏଠାରେ ଅଛୁ। ଦ୍ୱିତୀୟ ପିତର 2:4 କାରଣ ପରମେଶ୍ୱର ଅଛନ୍ତି, କାରଣ ପରମେଶ୍ୱର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନରକରେ ନିକ୍ଷେପ କଲେ, ତେବେ ପ୍ରଥମ ପିତର 3:19 ଖ୍ରୀଷ୍ଟ ବନ୍ଦୀ ଆତ୍ମାମାନଙ୍କୁ କାହିଁକି ପ୍ରଚାର କଲେ। ତେବେ ପ୍ରଥମେ ଆମ ପାଖରେ ପିତର 2:4 ଅଛି, ଠିକ ଅଛି। କାରଣ ପରମେଶ୍ୱର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନରକରେ ନିକ୍ଷେପ କଲେ ଏବଂ ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି। ତେବେ ବର୍ତ୍ତମାନ ଆସନ୍ତୁ ଆମେ ପ୍ରଥମ ପିତରରେ ଦେଖିବା, ତାହା ଦ୍ୱିତୀୟ ପିତର ଅଟେ। ପ୍ରଥମ ପିତର 3:19 ଏହାକୁ ଶୁଣନ୍ତୁ, ଆମେ ଏଠାରେ ଠିକ ଏଠାରେ ଅଛୁ। ଏଗୁଡ଼ିକ ଠିକ୍ ଏବେ ଆସିଲା ଯେଉଁ କାରଣରୁ ମୁଁ ସେଗୁଡ଼ିକୁ ଲେଖି ନାହିଁ। ସେଥିରେ ମଧ୍ୟ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ ଓ ହଁ ଆମେ ଏଠାରେ ଅଛୁ। ଆସନ୍ତୁ ଆମେ ତାହାର ଟିକେ ପୂର୍ବରୁ ଆରମ୍ଭ କରିବା, ସେଇ 18ତମ ପଦ। ଯେଣୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକ ମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁ ଭୋଗ କଲେ। ସେ ଶରୀରରେ ମୃତ୍ୟୁ ଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ, ପୂର୍ବ କାଳରେ ସେମାନେ ଅବାଧ୍ୟ ହୋଇଥିଲେ। ମୋର ପ୍ରିୟ ବନ୍ଧୁ, ଯଦି ଆପଣ ପରବର୍ତ୍ତୀ ପଦଟି ପାଠ କରିବେ ଏବଂ ଏହା ସେଠାରେ ତାହାକୁ ବ୍ୟାଖ୍ୟା କରିଛି, ବୁଝିଲେ। ପୂର୍ବ କାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ ଯେତେବେଳେ ପରମେଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରିଥିଲେ, ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି 8 ଲୋକ ଅର୍ଥାତ୍ 8 ପ୍ରାଣୀ ଜଳ ମଧ୍ୟ ଦେଇ ରକ୍ଷା ପାଇଲେ, ବୁଝିଲେ। ବର୍ତ୍ତମାନ ଯଦି ଆପଣ ଏଠାରେ ଧ୍ୟାନ ଦେବେ, ମୁଁ ଭାବୁଛି ଯେ ଏହି ପ୍ରଚାରକ ଜଣଙ୍କ ପାଖରେ ଆଉ ଗୋଟିଏ ରହିଛି, ସେ ସମାନ ବିଷୟବସ୍ତୁ ଉପରେ କିଛି ଗୋଟାଏ ଟିକେ ସମୟ ପରେ ଉତ୍ତର ଦେବି। ପ୍ରଥମ ପିତର 4:2 ଯଦି ଆପଣ ଧ୍ୟାନ ଦେବେ, ଯଦି ପରମେଶ୍ୱର ଦୂତମାନଙ୍କୁ ନ ଛାଡି ସେହି ଦୂତ କିପରି ବନାନ କରାଯାଏ, ଇଂରାଜୀ ଅକ୍ଷରର ଛୋଟ ଏ ଅଟେ, ବୁଝିଲେ। ବର୍ତ୍ତମାନ ତେବେ ଏଠାରେ ବନ୍ଦୀ ଆତ୍ମାମାନେ ନୋହଙ୍କ ସମୟର ଦୀର୍ଘ ସହିଷ୍ଣୁତାରେ ଅନୁତାପ କରିନଥିଲେ, ସମାନ ଦୂତମାନେ ଏହା ପୁରୁଷମାନେ ଥିଲେ। ଦୂତଗଣ ପ୍ରଚାରକଗଣ ଦୂତମାନଙ୍କୁ ନ ଛାଡି, କଣ ଆପଣ ଜାଣିଛନ୍ତି କି ଦୂତ, ସେହି ଦୂତ ଶବ୍ଦଟି ଏକ ବାର୍ତ୍ତାବହ ଶବ୍ଦରୁ ଆସିଛି। କେତେ ଜଣ ଜାଣନ୍ତି ଯେ ଦୂତ ହେଉଛନ୍ତି ବାର୍ତ୍ତାବହ? ସମ୍ପୂର୍ଣ୍ଣ ଭାବେ ଦୂତ ଜଣେ ବାର୍ତ୍ତାବହ ଅଟନ୍ତି, ଆଉ ସେ ଦୂତମାନଙ୍କୁ ନ ଛାଡି, ବୁଝିଲେ। ଏବଂ ଏଠାରେ ଏବ୍ରିରେ କଣ ଆପଣମାନଙ୍କର ମନେ ଅଛି ଯେ ଆମେ କିଛି ସପ୍ତାହ ପୂର୍ବରୁ ଏହା ଅଧ୍ୟୟନ କରିଥିଲୁ, ସେହି ଦୂତଗଣ। ଏବଂ ଏଠାରେ ଏ ପ୍ରକାଶିତ ବାକ୍ୟରେ ସାଦ୍ଦି ମଣ୍ଡଳୀର ଦୂତ ନିକଟକୁ ଏହି ସବୁ ଲେଖ, ଏଫିସ ମଣ୍ଡଳୀର ଦୂତ ନିକଟକୁ ଏହି ସବୁ ଲେଖ, ମଣ୍ଡଳୀର ଦୂତ ନିକଟକୁ, କଣ ତାହା ମନେ ଅଛି? ପୁଣି ଆମେ ସେହି ଦୂତ ଶବ୍ଦକୁ ପଛକୁ ଯାଇ ଏବଂ ଶବ୍ଦକୋଷରୁ ଦେଖିଥିଲୁ, ଆଉ ଏହା ପାଇଥିଲୁ ଯେ ତାହାର ଅର୍ଥ ଏକ ବାର୍ତ୍ତାବହ। ଏହା ପୃଥିବୀରେ ଥିବା ଜଣେ ବାର୍ତ୍ତାବହ, ଜଣେ ଅଲୌକିକ ବାର୍ତ୍ତାବହ ହୋଇପାରେ ସେହି ଦୂତ ଶବ୍ଦ। ତେଣୁ ଏହି ଅବସ୍ଥାରେ ଯଦି ଆମେ ଲେକ୍ସିକନ୍ ନେବା ଓ ଏହାକୁ ପଛକୁ ଦେଖିବା, ଆପଣ ପାଇବେ ଯେ ତାହା ବାର୍ତ୍ତାବହ ଗଣ, ସେହି ପ୍ରଥମ ବାର୍ତ୍ତାବହ ଗଣ ଠାରୁ ଆରମ୍ଭ ହୁଏ। ଦେଖନ୍ତୁ, ଯଦି ସେ ଛାଡ଼ିଲେ ନାହିଁ, କାରଣ ଯଦି ପରମେଶ୍ୱର ପାପରେ ପତିତ ଦୂତମାନଙ୍କୁ ଛାଡ଼ିଲେ ନାହିଁ, ବୁଝିଲେ, ଏବଂ ଅଲୌକିକ ପ୍ରାଣୀମାନ, ବୁଝିଲେ, ଅପେକ୍ଷା ପରେ, ତେବେ ଧ୍ୟାନ ଦିଅନ୍ତୁ, ସେ କହିଲେ ଯଦି ପାପରେ ପତିତ ଦୂତମାନଙ୍କୁ ନ ଛାଡି ବରଂ ନରକକୁ ନିକ୍ଷେପ କଲେ ଏବଂ ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି। ତାପରେ ଏଠାରେ ପ୍ରଥମ ପିତରରେ ପୁନର୍ବାର ଦେଖନ୍ତୁ 3:19 ଦେଖନ୍ତୁ ଯେ ଏହା କିପରି ପାଠ କରେ। ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ, ପୂର୍ବ କାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ ଯେତେବେଳେ ପରମେଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରିଥିଲେ, ସେମାନେ ଅବାଧ୍ୟ ହୋଇଥିଲେ। ଦେଖନ୍ତୁ, ଏହା ସେହି ଦିନର ବାର୍ତ୍ତାବହ ମାନେ ଥିଲେ ବାର୍ତ୍ତାବହ ଗଣ। ସେହି ଜାହାଜରେ ପ୍ରବେଶ 8 ଲୋକ ଅର୍ଥାତ୍ 8 ପ୍ରାଣୀ ଜଳ ମଧ୍ୟ ଦେଇ ରକ୍ଷା ପାଇଲେ। ବର୍ତ୍ତମାନ ଯଦି ଆପଣ ଲକ୍ଷ୍ୟ କରିବେ, ଯେତେବେଳେ କି ସେହି ପ୍ରାଣୀମାନେ ସ୍ୱର୍ଗରେ ଥିଲେ, ତେବେ ପ୍ରକାଶିତ ବାକ୍ୟ 11 କିମ୍ବା 7 ପର୍ବରେ ମୁଁ ବିଶ୍ୱାସ କରେ, କିମ୍ବା ନା ନା ଏହା 12 ପର୍ବ ଅଟେ, ସେ ଜଣେ ସ୍ତ୍ରୀ ଲୋକ ଛିଡ଼ା ହୋଇଥିବାର ଚିତ୍ରକୁ ଦିଅନ୍ତି, ତାଙ୍କ ମସ୍ତକ ଉପରେ ଚନ୍ଦ୍ର ଏବଂ ସୂର୍ଯ୍ୟ, କିଓବା ତାଙ୍କ ମସ୍ତକ ଉପରେ ସୂର୍ଯ୍ୟ ଏବଂ ପାଦ ତଳେ ଚନ୍ଦ୍ର ରହିଥାଏ, ଏବଂ ସେହି ଲାଲ ଅଜଗର ସନ୍ତାନଟି ଜନ୍ମ ହେବା ମାତ୍ରକେ ତାକୁ ଗ୍ରାସ କରିବାକୁ ଛିଡ଼ା ହୁଏ, ଆଉ ସେ ନିଜର ଲାଞ୍ଜ ସାହାଯ୍ୟରେ ସ୍ୱର୍ଗର 1/3 ନକ୍ଷତ୍ରମାନଙ୍କୁ ଟାଣି ପୃଥିବୀରେ ନିକ୍ଷେପ କଲା। କଣ ଆପଣ ତାହା ଲକ୍ଷ୍ୟ କରିଛନ୍ତି? ତେବେ ଏହାର ଅର୍ଥ ନୁହେଁ ଯେ ଶୈତାନର ଏକ ଲମ୍ବା ଲାଞ୍ଜ ଅଛି ଯାହାକୁ ସେ ଲୋକମାନଙ୍କ ଚାରିପାଖରେ ଘେରି ରହିଥାଏ, ମାତ୍ର ସେହି କାହାଣୀ ଯାହା ସେ କହିଲେ ଏବଂ ସେହି ନକ୍ଷତ୍ରଗୁଡ଼ିକର 1/3 ଟାଣି ନେଲେ। ସେହି ନକ୍ଷତ୍ରମାନେ ହେଲେ ଅବ୍ରାହ୍ମଙ୍କ ବଂଶ। ଅବ୍ରାହ୍ମ କହିଲେ, ଓହ, ପରମେଶ୍ୱର ଅବ୍ରାହ୍ମଙ୍କୁ କହିଥିଲେ ଆକାଶକୁ ଦେଖ ଏବଂ ଯଦି ତୁମେ ପାର ନକ୍ଷତ୍ରଗୁଡ଼ିକର ସଂଖ୍ୟା ଗଣନା କର, ସେ କହିଲେ ମୁଁ ଏହା କରିପାରେ ନାହିଁ। ସେ କହିଲେ, ନା, କେବେ ତୁମେ ତୁମର ବଂଶର ସଂଖ୍ୟା ଗଣନା କରିବାକୁ ସମର୍ଥ ହେବ? ସେହି ନକ୍ଷତ୍ର ଗଣ ଉଜ୍ଜଳ ଏବଂ ପ୍ରଭାତୀ ତାରା କିଏ? ନାଜରିତର ଯୀଶୁ, ସବୁଠୁ ଉଜ୍ଜଳ ଯାହାକି କେବେ ମନୁଷ୍ୟ ଶରୀରରେ ବାସ କରିଥିଲେ, ସେ ହେଉଛନ୍ତି ଉଜ୍ଜଳ ଏବଂ ପ୍ରଭାତୀ ତାରା, ଏବଂ ସେ ଇସାକଙ୍କ ମାଧ୍ୟମରେ ଆସିଥିବା ଅବ୍ରାହ୍ମଙ୍କର ବଂଶ ଅଟନ୍ତି। ଏବଂ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଠାରେ ମୃତ ହୋଇ ଅବ୍ରାହ୍ମଙ୍କ ବଂଶକୁ ଗ୍ରହଣ କରୁ, ପୁଣି ପ୍ରତିଜ୍ଞା ଅନୁଯାୟୀ ଅଧିକାରୀ ଅଟୁ। ତେଣୁ ଆକାଶର ନକ୍ଷତ୍ରଗଣ ଏଠାରେ ମନୁଷ୍ୟର ଆତ୍ମାଗୁଡ଼ିକୁ ନିଦର୍ଶିତ କରେ ଏବଂ ଯେତେବେଳେ ସେହି ଲାଲ ଅଜଗର ରୋମ୍ ତାହାର ନିର୍ଯାତନାରେ ଦୁଇ ତୃତୀୟାଂଶକୁ ଆଲିଙ୍ଗନ କଲା କିମ୍ବା ଏକ ତୃତୀୟାଂଶ ନକ୍ଷତ୍ରଗଣକୁ ଓ ସେମାନଙ୍କୁ ତଳକୁ ନିକ୍ଷେପ କଲା ତାହା ସେତେବେଳେ ପ୍ରଭୁ ଯୀଶୁଙ୍କ କୃଶବିଦ୍ଧ ସମୟରେ ଥିଲା ଯେତେବେଳେ ସେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ସେ ଏବଂ ତାହାଙ୍କୁ ବାହାର କରିଦେଇଥିଲେ ଓ ତାହାଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ ସେଠାରେ ସେହି ସ୍ୱର୍ଗୀୟ ନକ୍ଷତ୍ରଗଣର ସେହି ସ୍ୱର୍ଗୀୟ ପ୍ରାଣୀ ତୃତୀୟାଂଶ ଥିଲା ଦେଖନ୍ତୁ ଆପଣଙ୍କ ଶରୀରରେ ଆପଣଙ୍କ ଭିତରେ ଏହାକୁ ଉତ୍ତମ ଭାବରେ ଉତ୍ତର ଦେବା ପାଇଁ ସିଧାସଳଖ ଆମ ପାଖରେ ତାହା ଉପରେ ଆଉ ଏକ ପ୍ରଶ୍ନ ଅଛି ତେଣୁ ଯେତେବେଳେ ଆପଣଙ୍କ ଭିତରେ ଏକ ଆତ୍ମା ଅଛି ଅନ୍ୟ ଜଣେ ମନୁଷ୍ୟ ଆପଣଙ୍କ ବାହ୍ୟରେ ଜଣେ ମନୁଷ୍ୟ ଅଛି ଆପଣଙ୍କ ଭିତର ଆଉ ଜଣେ ମନୁଷ୍ୟ ଅଛି ତେଣୁ ଆପଣଙ୍କ ଭିତର ଅଲୌକିକ ଅଟେ ଆପଣଙ୍କ ବାହ୍ୟ ଶାରୀରିକ ଅଟେ ବୁଝିଲେ ଏବଂ ଏହି ପ୍ରାଣୀ ଯଦି ଆପଣ ପରମେଶ୍ୱରଙ୍କ ଦ୍ୱାରା ଆତ୍ମା ଚାଳିତ ଅଟନ୍ତି ଆପଣ ପରମେଶ୍ୱରଙ୍କ ଜଣେ ବାର୍ତ୍ତାବହ କିମ୍ବା ଜଣେ ଦୂତ ହୋଇଯାଆନ୍ତି ପରମେଶ୍ୱରଙ୍କ ବାର୍ତ୍ତାବହ ପରମେଶ୍ୱରଙ୍କ ଦୂତ ଠିକ୍ ସେହି ସମାନ ଶବ୍ଦ ଅଟେ ଏହାକୁ ପୃଥକ କରିପାରିବା ନାହିଁ ପରମେଶ୍ୱରଙ୍କ ବାର୍ତ୍ତାବହ କିମ୍ବା ପରମେଶ୍ୱରଙ୍କ ଦୂତ ପୁଣି ସବୁଠାରୁ ବଡ଼ ଅଧିକାର କାହାର ଅଛି ସ୍ୱର୍ଗର ଜଣେ ସ୍ୱର୍ଗଦୂତ ନା ପ୍ରଚାର ମଞ୍ଚରେ ଥିବା ଜଣେ ଦୂତର କାହାର ତାହା ଅଛି ପ୍ରଚାର ମଞ୍ଚରେ ଥିବା ସେହି ଦୂତର ପାଉଲ କହିଲେ ଯଦି ସ୍ୱର୍ଗରୁ ଜଣେ ଦୂତ ଆସି ତୁମକୁ ଅନ୍ୟ କୌଣସି ସୁସମାଚାର ପ୍ରଚାର କରେ ଯାହା ମୁଁ ପ୍ରଚାର କରିଅଛି ସେ ଅଭିଶପ୍ତ ହେଉ ତେଣୁ ସେହି ଦୂତ ଯିଏକି ପବିତ୍ର ଆତ୍ମା ଏବଂ ବାକ୍ୟ ଦ୍ୱାରା ଅଭିଷିକ୍ତ ହୋଇଥାନ୍ତି ପରମେଶ୍ୱରଙ୍କ ପାର୍ଶ୍ୱରେ ଛିଡ଼ା ହୁଅନ୍ତି ତାହା ଠିକ ଅଟେ ସ୍ୱର୍ଗରେ ତାଙ୍କର ଅଧିକାର ସ୍ୱର୍ଗ ଓ ପୃଥିବୀର ସମସ୍ତ ଶକ୍ତି ମୋ ହାତକୁ ଦିଆଯାଇଅଛି ଯାଅ ଏବଂ ମୁଁ ତୁମ ସହିତ ଯିବି ତୁମେ ପୃଥିବୀରେ ଯାହା ବି ବାନ୍ଧିବ ମୁଁ ସ୍ୱର୍ଗରେ ବାନ୍ଧିବି ତୁମେ ପୃଥିବୀରେ ଯାହା ମୁକ୍ତ କରିବ ମୁଁ ସ୍ୱର୍ଗରେ ମୁକ୍ତ କରିବି ଓ ଯଦି ସେହି ମହାନ ପବିତ୍ର ମଣ୍ଡଳୀ କେବଳ ଏହି କାର୍ଯ୍ୟଗୁଡ଼ିକୁ କରିବା ପାଇଁ ନିଜର ଶକ୍ତିକୁ ଅନୁଭବ କରନ୍ତା ମାତ୍ର ସେଠାରେ ଅତ୍ୟଧିକ ସନ୍ଦେହ ଓ ଭୟ ଏବଂ କମ୍ପନ ଅଛି ଆଶ୍ଚର୍ଯ୍ୟ କରେ ଯେ ଏହା ହେବ କି କଣ ଏହା ଘଟିପାରେ ଯେପର୍ଯ୍ୟନ୍ତ ତାହା ବିଦ୍ୟମାନ ଅଛି ସେ ପର୍ଯ୍ୟନ୍ତ ମଣ୍ଡଳୀ କଦାପି ସିଧା ଛିଡ଼ା ହୋଇପାରେ ନାହିଁ ଏବଂ ଯେତେବେଳେ ଭୟର ପ୍ରତ୍ୟେକ ଉକ୍ତି ଲୋପ ପାଇଯାଏ ଓ ପବିତ୍ର ଆତ୍ମା ସମ୍ପୂର୍ଣ୍ଣ ଭାବରେ ମଣ୍ଡଳୀ ଉପରେ ନିୟନ୍ତ୍ରଣ କରିନିଅନ୍ତି ସେତେବେଳେ ସମସ୍ତ ଭୟ ଦୂର ହୋଇଯାଏ ଏବଂ ସେହି ମଣ୍ଡଳୀ ପାଖରେ ଶକ୍ତି ରହିଥାଏ ବୁଝିଲେ କାହିଁକି ସେମାନଙ୍କ ପାଖରେ ସେ ସମସ୍ତ ବିଷୟ ରହିଥାଏ ଯାହାକି ସେମାନଙ୍କ ପଛରେ ସ୍ୱର୍ଗ ଧାରଣ କରିଥାଏ ସେମାନେ ସିଂହାସନର ରାଷ୍ଟ୍ରଦୂତ ମାନେ ଅଟନ୍ତି ସମ୍ପୂର୍ଣ୍ଣ ଭାବରେ ଖ୍ରୀଷ୍ଟଙ୍କର ଜଣେ ରାଷ୍ଟ୍ରଦୂତଙ୍କ ପାଖରେ ଅଧିକାର ଥାଏ ଏବଂ ଯାହା ସବୁ କିଛି ଖ୍ରୀଷ୍ଟଙ୍କର ଥାଏ ତାହା ସେ ରାଷ୍ଟ୍ରଦୂତଙ୍କର ଅଟେ ସେ କହିଲେ ସମସ୍ତ ଜଗତକୁ ଯାଅ ପବିତ୍ର ଆତ୍ମା ତୁମ ଉପରକୁ ଆସିବା ପରେ ତୁମେମାନେ ମୋର ସାକ୍ଷୀ ଅଟ ତେବେ ଜଣେ ସାକ୍ଷୀ କଣ ଅଟେ ଜଣେ ରାଷ୍ଟ୍ରଦୂତ ଯାହାକୁ ଆସିବାକୁ ଥାଏ ଏବଂ କିଛି ସାକ୍ଷ୍ୟ ଦେବାକୁ ଥାଏ ସ୍ୱର୍ଗର ସମସ୍ତ ଶକ୍ତି ଠିକ୍ ତୁମ ହାତରେ ଦିଆଯାଇଅଛି ଓ ଆମେ କାହିଁକି ବସିଅଛୁ ଏବଂ ମଣ୍ଡଳୀ ବନ୍ଧ୍ୟା ଅଟେ ଏବଂ ଆମେ ନିସ୍ତେଜ ହୋଇ ରହିଛୁ ଏହାର କାରଣ ହେଉଛି ଯେ ଆମେ ଏହି ବିଷୟଗୁଡ଼ିକୁ ଚିହ୍ନି ପାରିନଥାଉ ବର୍ତ୍ତମାନ ବନ୍ଦୀ ଆତ୍ମାମାନେ ଯେଉଁମାନେ ଅନୁତାପ କରିନଥିଲେ ଦୂତ ସ୍ୱରୂପ ପ୍ରାଣୀ ନଥିଲେ ଯେଉଁମାନଙ୍କୁ କି ଦୂତମାନଙ୍କ ରୂପରେ ତଳକୁ ଅଣାଯାଇଥିଲା ମାତ୍ର ଏହା ତ ସେହି ଦୂତ ସ୍ୱରୂପ ପ୍ରାଣୀମାନଙ୍କ ଆତ୍ମା ଥିଲା ଯାହାକି ଜଗତର ପତନାବଧି ପୂର୍ବରୁ ପତିତ ହୋଇଥିଲା ଯେତେବେଳେ ସେଠାରେ ପଛରେ ସ୍ୱର୍ଗରେ ସେହି ଯୁଦ୍ଧ ଚାଲିଥିଲା ଏବଂ ଶୟତାନ ଆଉ ଅଜଗର ଯୁଦ୍ଧ କରିଥିଲେ ଓ ତାପରେ କିମ୍ବା ମିଖାଏଲ ଏବଂ ସେହି ଅଜଗର ଯୁଦ୍ଧ କରିଥିଲେ ଏବଂ ଲୁସିଫର ଆଉ ଲୁସିଫରକୁ ତାର ସମସ୍ତ ସନ୍ତାନମାନଙ୍କ ସମସ୍ତ ଦୂତମାନଙ୍କୁ ଯାହା ସେ ପ୍ରତାରଣା କରିଥିଲା ସହିତ ବାହାର କରି ଦିଆଗଲା ଏବଂ ସେହି ଦୂତମାନେ ପୃଥିବୀକୁ ଆସିଲେ ଓ ତାପରେ ମନୁଷ୍ୟର କର୍ତ୍ତାପଣ ଅଧୀନରେ ରହିଲେ ଆଉ ଯେତେବେଳେ ସେମାନେ ତାହା କଲେ ସେତେବେଳେ ହିଁ ଥିଲା ଯେବେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟର କନ୍ୟାମାନଙ୍କୁ ସୁନ୍ଦର ଦେଖିଲେ ଓ ସେମାନଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିନେଲେ ସେମାନେ ପରମେଶ୍ୱରଙ୍କ ପୁତ୍ରଗଣ ଅଟନ୍ତି ଏହି ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ପରମେଶ୍ୱରଙ୍କ ପୁତ୍ର ଅଟେ ସେ ପାପୀ କିମ୍ବା ସେ ଯାହା ହେଉ ନା କାହିଁକି ସେ ଜଣେ ପରମେଶ୍ୱରଙ୍କ ପୁତ୍ର ଅଟେ ପରମେଶ୍ୱରଙ୍କ ପ୍ରଶଂସା ନିମନ୍ତେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ସେ ସେହିପରି ହିଁ ସୃଷ୍ଟ ହୋଇଅଛି ମାତ୍ର ଆରମ୍ଭରେ ପରମେଶ୍ୱର ଜାଣିଥିଲେ ଯେ କିଏ ତାହାଙ୍କୁ ଗ୍ରହଣ କରିବେ ଏବଂ କିଏ ତାହାଙ୍କୁ ଗ୍ରହଣ କରିବେ ନାହିଁ ତେଣୁ ସେ ପୂର୍ବ ନିରୂପଣ କରିପାରିଥିଲେ କିମ୍ବା ପୂର୍ବ ନିରୂପଣ କରିପାରିନଥିଲେ ମାତ୍ର ପୂର୍ବ ଜ୍ଞାନ ଦ୍ୱାରା ସେ କହିପାରିଥିଲେ ଯେ କିଏ ଉଦ୍ଧାର ପାଇବ ଏବଂ କିଏ ଉଦ୍ଧାର ପାଇବ ନାହିଁ କାରଣ ସେ ଜାଣିଥିଲେ ଯେ କେଉଁ ବ୍ୟକ୍ତି କେଉଁ ଆତ୍ମା ଗ୍ରହଣ କରିବେ ଏବଂ ସେହି ଆତ୍ମାମାନେ ଯେଉଁମାନେ କି ପରମେଶ୍ୱରଙ୍କ ସିଂହାସନରୁ ଆସିଥିଲେ ଏବଂ ପରମେଶ୍ୱରଙ୍କ ସିଂହାସନ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ରହିଥିଲେ ଜଗତ ଆରମ୍ଭ ହେବା ପୂର୍ବରୁ କୋଟି କୋଟି ଏବଂ ଅୟୁତ ବର୍ଷ ପରମେଶ୍ୱରଙ୍କ ଉପସ୍ଥିତିରେ ଥିଲେ। କଣ ଆପଣ ଭାବୁଛନ୍ତି ଯେ ସେମାନେ ଉପାସନା ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ସେମାନେ ତଳକୁ ଆସି ମନୁଷ୍ୟ ଭିତରେ ପ୍ରବେଶ କଲେ ଏବଂ ସେମାନେ ପରମେଶ୍ୱରଙ୍କୁ ଉପାସନା କଲେ? ନିଶ୍ଚିତ ଭାବରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରନ୍ତି ଏବଂ ସେମାନଙ୍କ ପାଖରେ ପରମେଶ୍ୱରଙ୍କ ବିଷୟରେ ଏକ ଜ୍ଞାନ ଅଛି ଏବଂ ସେମାନେ ସର୍ବଦା ପ୍ରଖର ବୁଦ୍ଧି, ଚତୁର ଏବଂ ଶିକ୍ଷିତ ଅଟନ୍ତି। କିନ୍ତୁ ଆରମ୍ଭରୁ ହିଁ ପରମେଶ୍ୱର ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ଅତୟବ ବନ୍ଧୁ, ଏକ ମଣ୍ଡଳୀର ସଦସ୍ୟତା କିଏ ବା କୌଣସି ଧର୍ମଶାସ୍ତ୍ର ବା କୌଣସି କିଛି ବିଷୟର ଜ୍ଞାନ ତା ସହିତ ଏହାର କିଛି ହେଲେ ସମ୍ପର୍କ ନାହିଁ। ଏହାକୁ ତ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ହେବା ଏବଂ ଏକ ନୂତନ ଜନ୍ମ ହେବା ଆବଶ୍ୟକ ଅଟେ, ଯାହାକି ଆପଣଙ୍କୁ ତାହାଙ୍କ ସହିତ ଯୋଗ କରି ଏକ ବ୍ୟକ୍ତି କରିଥାଏ। ଆପଣ ସେଠାରେ ଅଛନ୍ତି। ପରମେଶ୍ୱର ଆରମ୍ଭରେ ଯେତେବେଳେ ସେ ଏହା ଜାଣିଥିଲେ ଯେ ପୁରୁଷ ଏବଂ ସ୍ତ୍ରୀ ଏକ କରି ନିର୍ମାଣ କରାଯାଇଥିଲେ, ଦୁଇ ନୁହେଁ, ସେମାନଙ୍କୁ ଏକ କରି ନିର୍ମାଣ କରାଯାଇଥିଲା, ସେମାନଙ୍କୁ ପୃଥକ କରାଯାଇଥିଲା, ଗୋଟିଏକୁ ଶରୀରରେ ଓ ଅନ୍ୟଟିକୁ ଥିଓଫାନିରେ ରଖାଯାଇଥିଲା, ସେ ତାହା ଜାଣିଥିଲେ। ତେଣୁ ଆପଣଙ୍କ ନିକଟରେ ଏହା ପ୍ରମାଣ କରିବା ପାଇଁ ଯେତେବେଳେ ପରମେଶ୍ୱର ସେ ସ୍ତ୍ରୀକୁ ନିର୍ମାଣ କଲେ, ସେ କେବେ ବି ଅଳ୍ପ ଟିକେ ଧୂଳି ନେଇ ତାକୁ ପୁରୁଷ ପରି ନିର୍ମାଣ କଲେ ନାହିଁ। ସେ ଆଦମଙ୍କ ପାର୍ଶ୍ୱରୁ ଏକ ପଞ୍ଜରା ବାହାର କଲେ ଏବଂ ସେ ଜଣେ ପୁରୁଷର ଉପ ଉତ୍ପାଦ ହୋଇଗଲେ, କାରଣ ସେ ତାଙ୍କର ଅଂଶ ଅଟେ। କଣ ଆପଣ ବର୍ତ୍ତମାନ ଏହାକୁ ବୁଝିଲେ? ସେଠାରେ ଆପଣ ଅଛନ୍ତି, ସେଠାରେ ଦୂତମାନେ ଅଛନ୍ତି, ପୁଣି ପରମେଶ୍ୱର ଏବଂ ପରମେଶ୍ୱରଙ୍କ ସହିତ ଜଡିତ ସେ ଆତ୍ମା ଏକ ହିଁ ଆତ୍ମା ଅଟନ୍ତି, ତା ଠିକ ଅଟେ। ବର୍ତ୍ତମାନ ପରମେଶ୍ୱରଙ୍କ ଆତ୍ମା ଯାହା ମଣ୍ଡଳୀରେ ବାସ କରେ ସେହି ଆତ୍ମା ଅଟେ, ଯାହାକି ସ୍ୱର୍ଗରୁ ଆସିଅଛି, ଯାହାକୁ ଜଗତ ପତନାବଧି ପୂର୍ବରୁ ପରମେଶ୍ୱର ଜାଣିଥିଲେ, ଯିଏକି ଶୈତାନର ମିଥ୍ୟାକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ସେହି ଆତ୍ମାକୁ ତାର ପରୀକ୍ଷାଗୁଡ଼ିକୁ ନେବା ପାଇଁ ଏକ ମାଂସମୟ ଶରୀର ଗ୍ରହଣ କରିବାକୁ ପଡ଼ିଲା। ତାଙ୍କୁ ଏହି ଅନ୍ୟମାନଙ୍କ ପରି ମାଂସମୟ ଶରୀରରେ ଆସିବାକୁ ପଡ଼ିଲା ଏବଂ ସେ ସମସ୍ତଙ୍କୁ ସମାନ ଜୁଆଳିରେ ରଖାଗଲା। ଏବଂ ପରମେଶ୍ୱର ଆରମ୍ଭରୁ ହିଁ ସେହି ଆତ୍ମାମାନଙ୍କୁ ଜାଣିଥିଲେ, ଯିଏ କି କରିବେ ଏବଂ ଯିଏ କି କରିବେ ନାହିଁ। ସେଠାରେ ଆପଣ ଅଛନ୍ତି, ସେହି ଶୟତାନ ଏତେ ଜ୍ଞାନୀ ଅଟେ ଯେ ଯଦି ସମ୍ଭବ ହୁଏ କେବଳ ମନୋନୀତ ଲୋକମାନଙ୍କୁ ପ୍ରତାରଣା କରି ପକାଇବ। ତେଣୁ ଏହି ଆତ୍ମାମାନେ, ଏହି ଦୂତମାନେ ଯାହାଙ୍କୁ ପ୍ରଚାର କରାଗଲା ବନ୍ଦିତ୍ୱରେ ଥିଲେ। ଦୂତମାନେ, ଯଦି ଆପଣ ଏହାକୁ ଏଠାରେ ଧ୍ୟାନ ଦେବେ, ଏହା ଇଂରାଜୀ ଅକ୍ଷରର ଛୋଟ ଏ ଅଟେ, ଯାହାର ଅର୍ଥ ମଣିଷ। ପୃଥିବୀର ଏଠାରେ ଦୂତଗଣ ବାର୍ତ୍ତାବହ ଗଣ ଅଟନ୍ତି। ସେମାନେ ପାପ କଲେ ଏବଂ କେବଳ ଗୋଟିଏ ଉପାୟ ଯେ ସେମାନେ ପାପ କରିପାରନ୍ତେ ତାହା ହେଲା ଅବିଶ୍ୱାସ କରିବା, ଏବଂ ସେହି ଉପାୟ ସେମାନଙ୍କ ପାଖରେ ତାଙ୍କର ନିଜର ଧର୍ମ ଥିଲା ଏବଂ ସେମାନେ ନୋହଙ୍କ ବାର୍ତ୍ତାକୁ ବିଶ୍ୱାସ କଲେ ନାହିଁ, ସେମାନେ ହନୋକଙ୍କ ବାର୍ତ୍ତାକୁ ବିଶ୍ୱାସ କଲେ ନାହିଁ ଏବଂ ସେମାନେ ସେମାନଙ୍କର ବାର୍ତ୍ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ନିନ୍ଦିତ ହୋଇଥିଲେ। ବାଇବେଲ କୁହେ ଯେ ସେମାନେ ହୋଇଥିଲେ। ହନୋକ ସେମାନଙ୍କୁ ଭବିଷ୍ୟତବାଣୀ କରିଥିଲେ, କହିଥିଲେ ପ୍ରଭୁ ତାହାଙ୍କର 10,000 ସାଧୁଙ୍କ ସହିତ ଆସୁଅଛନ୍ତି। ସେମାନେ ଭବିଷ୍ୟତବାଣୀ କରିଥିଲେ, ନୁହ ଏକ ଜାହାଜ ନିର୍ମାଣ କରିଥିଲେ, ଆଉ ସେମାନେ କହିଲେ ସେ ଜଣେ ପବିତ୍ର ଧର୍ମୋନ୍ମତ୍ତ ବ୍ୟକ୍ତି ଅଟେ, ସେ ଜଣେ ପାଗଳ ଅଟେ, ବର୍ଷା ଆସିବା ଭଳି କୌଣସି ଏକ ବିଷୟ ନାହିଁ। ଆଉ 120 ବର୍ଷ ବିତିଗଲା ଏବଂ ତାହାଙ୍କ ପାଖରେ ଏପରି ଏକ ଧର୍ମ ଥିଲା ଯେଉଁଥିରେ ପରିତ୍ରାଣ ଥିଲା, ସେଠାରେ ରକ୍ଷା ପାଇବାର ଏକ ଉପାୟ କରାଯାଇଥିଲା, କିନ୍ତୁ ସେମାନେ ନିଜର ଅବସ୍ଥାରେ ସନ୍ତୁଷ୍ଟ ଥିଲେ। ଆଜି ଠିକ ସେହି ପ୍ରକାର ହିଁ ଅଟେ ଯେ ମଣିଷ ନିଜର ଅବସ୍ଥାରେ ସନ୍ତୁଷ୍ଟ ଅଟେ, କିନ୍ତୁ ରକ୍ଷା ପାଇବାର ଏକ ଉପାୟ ଅଛି ଏବଂ ସେହି ଉପାୟଟି ହେଉଛି ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ। ଆମିନ। ଆପଣ ସେଠାରେ ଅଛନ୍ତି, ସମାନ ଜନଜାତି, ସମାନ ଆତ୍ମା, ଏବଂ ସେମାନେ ସମ୍ପୂର୍ଣ୍ଣ ଧାର୍ମିକ ବ୍ୟକ୍ତି ଥିଲେ, ବହୁତ ଧାର୍ମିକ ଥିଲେ, ମାତ୍ର ସେମାନେ ନିୟମର ଶପଥରୁ ବଞ୍ଚିତ ହୋଇଥିଲେ। ଆଜି ମଧ୍ୟ ତାହା ହିଁ ଅଟେ, ମଣିଷ ମଣ୍ଡଳୀକୁ ଯାଏ ଏବଂ ବଡ଼ ବଡ଼ ଗୀର୍ଜାଗୁଡ଼ିକରେ ଯୋଗ ଦିଏ ଏବଂ ସହରର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ହେବାକୁ ଚେଷ୍ଟା କରେ। ଯଦି ସେମାନେ ଏକ ମଣ୍ଡଳୀରେ ଯୋଗ ଦେବାକୁ ଚାହାନ୍ତି, ସେମାନଙ୍କ ପାଖରେ ସହରର ସବୁଠାରୁ ବଡ଼, ସହରର ସବୁଠାରୁ ଉତ୍ତମ ଓ ସୁଚିନ୍ତିତ ଗୀର୍ଜା ପାଇଥାନ୍ତି। ସେମାନେ ସେହି ଆହ୍ୱାନଠାରୁ କେତେ ଦୂରରୁ ବଞ୍ଚିତ ହୁଅନ୍ତି, ସେମାନେ ଏହାକୁ କେତେ ଦୂରରୁ ହରାନ୍ତି। ଏକମାତ୍ର ଉପାୟ ଯେ ଆପଣ କେବେ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବେ ତାହା ହେଲା ଆତ୍ମିକ ପ୍ରକାଶନ ଦ୍ୱାରା, ଧର୍ମଶାସ୍ତ୍ରୀୟ ଜ୍ଞାନ ଦ୍ୱାରା ନୁହେଁ, ଏବଂ ଆପଣ କେତେ ଅଧିକ ବାଇବେଲ ଅଧ୍ୟୟନ କରନ୍ତି ତାହା ଦ୍ୱାରା ନୁହେଁ। ଆପଣ ଖ୍ରୀଷ୍ଟିଆନ ସାଇନ୍ସ ହୁଅନ୍ତୁ, ମେଥଡିଷ୍ଟ, ଜେହୋବା ୱିଟନେସ୍ ହୁଅନ୍ତୁ, କିମ୍ବା ଆପଣ ଯାହା ବି ହୁଅନ୍ତୁ, ଏଥିରେ କିଛି ଯାଏ ଆସେ ନାହିଁ। ଆପଣ ଯାହା ହୁଅନ୍ତୁ ନା କାହିଁକି, ଆପଣ ଏହାକୁ ବାକ୍ୟ ଦ୍ୱାରା କେବେ ବି ଜାଣିବେ ନାହିଁ। ଏହା ତ ପରମେଶ୍ୱରଙ୍କ ଆତ୍ମା ଅଟେ, ଯାହାକି ଆପଣଙ୍କ ଠାରେ ତାହାକୁ ପ୍ରକାଶ କରେ। ଏହା ଏକ ଆତ୍ମିକ ପ୍ରକାଶନ ଅଟେ। ଯେତେବେଳେ ଏଦନ ଉଦ୍ୟାନରେ ଆଦମ ଓ ହବା ଯେତେବେଳେ ସେହି ପିଲାମାନଙ୍କୁ ବାହାର କରି ଦିଆଗଲା, ଏଠାରେ କୈନ ଉତ୍ତମ ଧର୍ମଶାସ୍ତ୍ରୀୟ ଜ୍ଞାନ ସହିତ ଆସେ। ସେ କହିଲା, ପରମେଶ୍ୱରଙ୍କୁ ଏହା ଜାଣିବା ଉଚିତ ଯେ ଆମେ ଏହା ମୋର ସର୍ବୋତ୍ତମ ହୃଦୟରୁ କରୁଅଛୁ। ମୁଁ ଏକ ସୁନ୍ଦର ବେଦୀ ନିର୍ମାଣ କରିବି, ମୁଁ ଏଥିରେ ଫୁଲ ସଜାଡ଼ିବି, ମୁଁ ଏଥିରେ ଫଳ ରଖିବି, ମୁଁ ଏହାକୁ ଖୁବ୍ ସୁନ୍ଦର କରିବି। ନିଶ୍ଚୟ ମୁଁ ଏହା ଦ୍ୱାରା ପରମେଶ୍ୱରଙ୍କୁ ଖୁସି କରିପାରିବି ଏବଂ ତାଙ୍କୁ ଜଣାଇବି ଯେ ମୁଁ ମୋ ହୃଦୟରେ ନିଷ୍ଠାବାନ ଅଟେ। ଯେତେ ଦୂର ବାକ୍ୟର ସମ୍ବନ୍ଧ ଅଟେ, ସେ ଠିକ ଥିଲେ। ପରମେଶ୍ୱର ଉପାସନା ଚାହୁଁଥିଲେ ସେ ଉପାସନା କରିବାକୁ ଗଲେ। ସେ ଉପାସନା କରିବା ପାଇଁ ଏକ ସୁନ୍ଦର ସ୍ଥାନ ତିଆରି କଲେ, ଏକ ବିରାଟ ଅତି ଉତ୍ତମ ଗୀର୍ଜାଘର, ଯେପରିକି ସେମାନେ ଆଜି ଏହାକୁ କୁହନ୍ତି। ଏବଂ ସେ ଏହାକୁ ସଠିକ ଭାବରେ କଲେ, ସେ ଏହାକୁ ଠିକ ନିର୍ମାଣ କଲେ ଏବଂ ସେଥିରେ ଏକ ଯଜ୍ଞବେଦୀ ସ୍ଥାପନ କଲେ। ସେ ଜଣେ ଅବିଶ୍ୱାସୀ ନଥିଲେ, ମାତ୍ର ହେବଲ ପରମେଶ୍ୱରଙ୍କ ବାକ୍ୟ ଉପରେ ସେତେବେଳେ କୌଣସି ବାଇବେଲ ଲେଖାଯାଇ ନଥିଲା, କିନ୍ତୁ ପରମେଶ୍ୱର ତାଙ୍କଠାରେ ଏହା ପ୍ରକାଶ କରିଥିଲେ ଯେ ଏହା ଫଳ ନଥିଲା, ଯାହାକି ଆମକୁ ଏଦନ ଉଦ୍ୟାନରୁ ବାହାର କରିଥିଲା। ଏହା ସେଉ ନଥିଲା ଯାହାକି ଆଦମ ଓ ହବା ଖାଇଥିଲେ। ଏହା ତ ସମ୍ପୂର୍ଣ୍ଣ ଭାବେ ଯୌନ ବିଷୟ ଥିଲା, ଯାହାକି ସେମାନଙ୍କୁ ଅଲଗା କରି ବିଭକ୍ତ କରିଥିଲା। ଏବଂ ଏହା ଜାଣି ଯେ ସେମାନେ ମର୍ତ୍ତ୍ୟ ହୋଇଯାଇଛନ୍ତି, ଏବଂ ଆଦମଙ୍କ ରକ୍ତ ମାଧ୍ୟମରେ ଏବଂ ସେହି ସର୍ପର ରକ୍ତ ମାଧ୍ୟମରେ ଯିଏକି ଏହାକୁ ଆରମ୍ଭ କରିଥିଲା, ହେବଲ ଦିବ୍ୟ ପ୍ରକାଶନ ଦ୍ୱାରା ଗଲେ ଏବଂ ଏକ ମେଷ ଶାବକ ନେଇ ତାହାକୁ ଅର୍ପଣ କଲେ, ଏବଂ ପରମେଶ୍ୱର କହିଲେ ଏହା ହିଁ ତାହା ଅଟେ ନିଶ୍ଚିତ। ଯେତେବେଳେ ସେମାନେ ରୂପାନ୍ତରଣ ପର୍ବତରୁ ଓହ୍ଲାଇ ଆସନ୍ତି, ଯୀଶୁ କହିଲେ, ମନୁଷ୍ୟ ପୁତ୍ର, ଯେ ମୁଁ ଲୋକମାନେ ମୋ ବିଷୟରେ କଣ କୁହନ୍ତି? କେହି କେହି କୁହନ୍ତି ତୁମେ ମୋସା, ଏବଂ କେତେକ କୁହନ୍ତି ତୁମେ ଏଲିୟ, ଏବଂ କେହି କେହି କୁହନ୍ତି ତୁମେ ଜିରିମିୟ, ଆଉ କେତେକ କୁହନ୍ତି ତୁମେ ସେହି ଭବିଷ୍ୟତ ବକ୍ତା। ସେ କହିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କଣ କହୁଅଛ? ପିତର କହିଲେ, ତୁମେ ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। ସେ କହିଲେ, ଜୁନସର ପୁତ୍ର ସିମୋନ, ତୁମେ ଧନ୍ୟ, କାରଣ ମାଂସ ଓ ରକ୍ତ ଏହାକୁ ତୁମଠାରେ ପ୍ରକାଶ କରିନାହିଁ। ଧ୍ୟାନ ଦିଅନ୍ତୁ, ଆଉ ଅଧିକ ଚିଠି ମାଧ୍ୟମରେ ନୁହେଁ, ବିଦ୍ୟାଳୟ ମାଧ୍ୟମରେ ଆଉ ନୁହେଁ, ତୁମେ ଏହାକୁ କେବେ ବି ଏକ ସେମିନାରୀରେ ଶିଖିନାଓ, କେଓ ବା କେହି ତୁମକୁ କହିନାହାନ୍ତି। ମାଂସ ଓ ରକ୍ତ ଏହାକୁ ତୁମଠାରେ ପ୍ରକାଶ କରିନାହିଁ, କିନ୍ତୁ ମୋର ସ୍ୱର୍ଗସ୍ଥ ପିତା ଏହାକୁ ତୁମଠାରେ ପ୍ରକାଶ କରିଅଛନ୍ତି। ଏବଂ ଏହି ପଥର ଉପରେ ମୁଁ ମୋର ମଣ୍ଡଳୀ ନିର୍ମାଣ କରିବି, ଏବଂ ନରକର ଫାଟକ ଏହା ବିରୁଦ୍ଧରେ ବିଜୟୀ ହୋଇପାରିବ ନାହିଁ। ସେଠାରେ ଆପଣ ଅଛନ୍ତି, ସେଠାରେ ଜୀବିତ ପରମେଶ୍ୱରଙ୍କ ମଣ୍ଡଳୀ ଅଛି, ଏହା ହିଁ ତାହା ଅଟେ। ସେହି ମଣ୍ଡଳୀ ଉପରେ, ସେହି ପ୍ରକାଶନ ଉପରେ ଏହି ମଣ୍ଡଳୀଟି ନିର୍ମାଣ ହୋଇଅଛି। ଏହା ଏକ ଈଶ୍ୱରୀୟ ପ୍ରକାଶନ ଅଟେ, ଯାହା ପରମେଶ୍ୱର ପ୍ରକାଶ କରିଛନ୍ତି ଯେ ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ଏବଂ ଆପଣ ତାହାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଅଛନ୍ତି। ଆପଣ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛନ୍ତି, ଆଉ ପବିତ୍ର ଆତ୍ମା ଗମନାଗମନ କରୁଅଛନ୍ତି ଏବଂ ଏହି ଶରୀରର ସଦସ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ କରୁଅଛନ୍ତି। ସେଠାରେ ମଣ୍ଡଳୀ ଅଛି, ଏଥିରେ ଯାଏ ଆସେ ନାହିଁ ଯେ ତାହା ଗରିବ ଅଟେ ଏବଂ ଏକ ମିଶନରେ ଅଟେ, ଏବଂ ଆପଣ କୌଣସି ସ୍ଥାନରେ ଗୋଟିଏ ଦେବଦାରୁ ଗଛ ତଳେ ଛିଡ଼ା ହୋଇଥାନ୍ତି, କିମ୍ବା ଏହା ଯେଉଁଠାରେ ବି ଅଟେ। ଯଦି ଏହା କାହାରି ଘରେ ଏକ ବ୍ୟକ୍ତିଗତ ସଭାରେ ଅଟେ, ଏହା ଯେଉଁଠାରେ ବି ଥାଉ ନା କାହିଁକି, ସୌନ୍ଦର୍ଯ୍ୟ ଏବଂ ବିଷୟବସ୍ତୁ ପରମେଶ୍ୱରଙ୍କୁ ଆକର୍ଷିତ କରେ ନାହିଁ। ଏହା ତ ଏକ ପ୍ରକାଶନ ଦ୍ୱାରା ହୃଦୟର ନିଷ୍ଠାପରତା ଅଟେ ଯେ ଯୀଶୁଖ୍ରୀଷ୍ଟଙ୍କୁ ଆମର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ପରମେଶ୍ୱରଙ୍କ ପୁତ୍ର ଭାବରେ ଉପସ୍ଥାପିତ କରାଯାଇଅଛି। ଆମିନ୍। ମୋର ପ୍ରଭୁ, ଆମେ ଆପଣ କଦାପି ଏଗୁଡ଼ିକୁ ସେହିପରି ଭାବରେ ଯାଉଥିବାର ପାଇବେ ନାହିଁ। କଣ ଆମେ ପାଇବା କି? ସେଠାରେ ସେମାନେ ରହିଥାନ୍ତି, ସେଠାରେ ଯେଉଁଠାକୁ ସେ ଗଲେ, ସେହି ଦୂତଗଣ, ସେହି ବାର୍ତ୍ତାବହଗଣ, ସେହି ପ୍ରଚାରକଗଣ, ସେମାନେ ସେହି ବୁଦ୍ଧିଜୀବୀଗଣ, ସେହି ବାର୍ତ୍ତାବହଗଣ ଯେଉଁମାନେ କି ବିଶ୍ୱାସ କରିନଥିଲେ, ଯେତେବେଳେ ନୁହ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ଯାଇଥିଲେ ଓ ସେମାନଙ୍କୁ କହିଥିଲେ, କାହିଁକି ଏହି ଜାହାଜ ଭିତରକୁ ପଳାଇ ଆସ? ସେମାନେ କହିଲେ, ଏହି ପବିତ୍ର ଧର୍ମୋନ୍ମତ୍ତ ବ୍ୟକ୍ତିକୁ ଶୁଣ, ସେହି ପାଗଳର କଥା ଶୁଣ, କାହିଁକି କୌଣସି ବର୍ଷା ନାହିଁ? କିଏ କେବେ ଏପରି ଏକ କଥା ଶୁଣିଅଛନ୍ତି କି? କାହିଁକି ମୋର ପ୍ରଭୁ, କଣ ଆମର ମଣ୍ଡଳୀ ନାହିଁ କି? କଣ ଆମେ ଧାର୍ମିକ ନୁହଁ କି? କାହିଁକି ସେମାନେ ଧାର୍ମିକ ଥିଲେ? ଯୀଶୁ କହିଥିଲେ ଯେ ଏହା ଏପରି ଏକ ପିଢ଼ି ହେବ ଯାହାକି ଠିକ ସେହି ସମୟରେ ଅତିକ୍ରମ କରିଥିଲା, ତାହା ଠିକ ସେହି ପିଢ଼ି ହେବ ଯାହାକି ତାହାଙ୍କର ଠିକ ଆଗମନ ପୂର୍ବରୁ ପୁଣି ଥରେ ଫେରି ଆସିବ, ଯେପରି ତା ନୋହଙ୍କ ସମୟରେ ହୋଇଥିଲା, ଠିକ ସେହିପରି ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ଘଟିବ। କାରଣ ସେମାନେ ଭୋଜନ ପାନ କରୁଥିଲେ, ବିବାହ କରୁଥିଲେ, ବିବାହରେ ଦିଆନିଆ କରୁଥିଲେ। ସେମାନଙ୍କର ସେଠାରେ ସେତେବେଳେ କୌଣସି ସ୍ଥାନରେ ରେନୋନେ ଭାଡ଼ା ଥିଲା, ସେମାନଙ୍କର ସେଠାରେ ସମସ୍ତ ପ୍ରକାରର ନିର୍ବୋଧତା ଥିଲା ଯାହାକି ଆଜି ସେମାନଙ୍କ ପାଖରେ ରହିଛି। ସମାବେଶ ହେବା ଏବଂ ମୌଜ ମଜଲିସ କରିବା, ଆଉ ଥଟ୍ଟା ପରିହାସ କରିବା, ପରିହାସକାରୀ ଓ ଇତ୍ୟାଦି, ଈଶ୍ୱର ପରାୟଣତାର ଏକ ରୂପ ଧାରଣ କରିବା, ମାତ୍ର ପ୍ରକୃତ ସତ୍ୟକୁ ଅସ୍ୱୀକାର କରିବା, ସେହି ନିୟମ ଅନୁଗ୍ରହର ବାର୍ତ୍ତାକୁ ଅସ୍ୱୀକାର କରିବା। ପରମେଶ୍ୱର ତାହାଙ୍କର ମାର୍ଗକୁ ପ୍ରସ୍ତୁତ କରୁଅଛନ୍ତି ଏବଂ ଲୋକମାନଙ୍କୁ ତାହାଙ୍କର ନିୟମକୁ ଦେଉଅଛନ୍ତି, ଯେପରି ସେମାନେ ରକ୍ଷା ପାଇପାରିବେ। ଏଥିରେ ତାହାର ପରିତ୍ରାଣ ଥିଲା, ପରିତ୍ରାଣଟି ରକ୍ଷା ପାଇବାର ଏକ ସ୍ଥାନ ଥିଲା। ପରିତ୍ରାଣ ସହିତ ଆମକୁ କଣ ଦରକାର ଅଛି? ଆଜି ଲୋକମାନେ କୁହନ୍ତି, କଣ ଆମେ ଏକ ଭଲ ଗଣତାନ୍ତ୍ରିକ ଶାସନ ଅଧୀନରେ ବାସ କରୁନାହୁଁ କି? ଆମକୁ କଣ ଦରକାର? ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ ଆମେ କେତେ ଗଣତାନ୍ତ୍ରିକ ସରକାର ଅଧୀନରେ ରହୁଅଛୁ। ଆମକୁ ତ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦରକାର, ଠିକ ଅଛି, ଆମକୁ ଖ୍ରୀଷ୍ଟ ଦରକାର। ମୁଁ ଏକ ଗଣତାନ୍ତ୍ରିକ ସରକାରର ପ୍ରଶଂସା କରେ, ତାର ସେହି ପ୍ରାଣର ପରିତ୍ରାଣ ସହିତ କୌଣସି ସମ୍ପର୍କ ନାହିଁ। ସମ୍ପୂର୍ଣ୍ଣ ଭାବରେ ସେହି ଶାସନଗୁଡ଼ିକ ଲୋପ ପାଇଯିବ ଏବଂ ପ୍ରତ୍ୟେକ ରାଷ୍ଟ୍ର ଶେଷ ହୋଇଯିବ, ଏବଂ ମୁଁ ତା ପାଖରେ ଛିଡ଼ା ହୋଇଅଛି ଯେଉଁଠାରେ ଫାରୋମାନେ ଛିଡ଼ା ହୋଇଥିଲେ, ଏବଂ ସେମାନେ ବସୁଥିବା ସେମାନଙ୍କର ସିଂହାସନଗୁଡ଼ିକୁ ଖୋଜିବା ପାଇଁ ଆପଣଙ୍କୁ ଭୂମି ତଳେ 20 ଫୁଟ ଗଭୀର ଖୋଳିବାକୁ ପଡ଼ିବ। ଏହି ପୃଥିବୀର ସମସ୍ତ ଫାରୋ ଏବଂ ତାଙ୍କର ରାଜ୍ୟଗୁଡ଼ିକ ଓ ଏହାର ସମସ୍ତ ମନ୍ଦ ବିଷୟଗୁଡ଼ିକ ବିଫଳ ହେବ ଏବଂ ଲୋପ ପାଇଯିବ। ମାତ୍ର ଯେହୋବା ଚିରକାଳ ରାଜତ୍ୱ କରିବେ, କାରଣ ସେ ଆମର ପରମେଶ୍ୱର ଅଟନ୍ତି। ଖ୍ରୀଷ୍ଟ ଯୀଶୁରୂପ ଶୈଳ ଉପରେ ଆମେ ଦୃଢ଼ ଭାବରେ ଛିଡ଼ା ହୋଇଅଛୁ, କାରଣ ଅନ୍ୟ ସମସ୍ତ ଭୂମି ଧସି ଯାଉଥିବା ବାଲୁକା ଅଟେ। ଫରକ ପଡ଼େ ନାହିଁ ଯେ ଏହା ଅଟେ କି ନୁହେଁ, ରାଜ୍ୟଗୁଡ଼ିକ ଉଠିବେ ଓ ଲୋପ ପାଇଯିବେ, କିନ୍ତୁ ଓହ ଏପରି କିଛି ନାହିଁ, ମୁଁ ଚିନ୍ତା କରେ ନାହିଁ ଯେ ଏହା କିଛି ଅଟେ। ଏପରି କୌଣସି ବର୍ତ୍ତମାନ ବିଷୟ ନାହିଁ, କୌଣସି ଭବିଷ୍ୟତ ବିଷୟ ନାହିଁ, କିଛି ନାହିଁ, ଅନାହାର କିମ୍ବା ବିପଦ କିମ୍ବା ଅନ୍ୟ କିଛି, ଯାହାକି ଖ୍ରୀଷ୍ଟଙ୍କ ଠାରେ ଥିବା ପରମେଶ୍ୱରଙ୍କ ପ୍ରେମ ଠାରୁ ଆମକୁ କେବେ ଅଲଗା କରିପାରେ। ଯେତେବେଳେ ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ଆତ୍ମାରୁ ଜନ୍ମ ହୋଇଥାଏ, ସେ ଆଉ ଅଧିକ ସମୟର ଜୀବ ରହେ ନାହିଁ, କିନ୍ତୁ ସେ ଅନନ୍ତ ତାର ଏକ ପ୍ରାଣୀ ଅଟେ। ଆମେନ୍। ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିସାରିଛି, ସେ ଅତିକ୍ରମ କରିଅଛି, ସେ ସମୟର ଉପାଦାନକୁ ଅତିକ୍ରମ କରି ଅନନ୍ତ କାଳ ମଧ୍ୟକୁ ପ୍ରବେଶ କରିସାରିଛି। ସେ କଦାପି ବିନଷ୍ଟ ହୋଇପାରେ ନାହିଁ ଏବଂ ପରମେଶ୍ୱର ଶପଥ କଲେ ଯେ ସେ ତାକୁ ଶେଷ ଦିନରେ ଉଠାଇବେ। ତେଣୁ ସେମାନେ ଆପଣଙ୍କର ସମସ୍ତ ବଡ଼ ଗୀର୍ଜାମାନ ଓ ଆପଣଙ୍କର ସମସ୍ତ ବଡ଼ ସମୟ ନେଇପାରନ୍ତି, ଆଉ ଆପଣ ଯାହା ଚାହାନ୍ତି ଓ ଆପଣଙ୍କର ମନ୍ଦ ଥଟ୍ଟାଳିଆ କଥା ସବୁ କହିପାରନ୍ତି, ପୁଣି ଆପଣଙ୍କର ବଙ୍କ ଖେଳଗୁଡ଼ିକୁ ନେଇପାରନ୍ତି ଏବଂ ସୁପ୍ ରାତ୍ରିଭୋଜ ଓ ଆପଣ ଚାହୁଁଥିବା ଅନ୍ୟ ସମସ୍ତ କିଛି ନେଇପାରନ୍ତି, ଆଉ ସେଠାରେ କୌଣସି ଶିକ୍ଷିତ ପ୍ରଚାରକଙ୍କୁ ଛିଡ଼ା କରିପାରନ୍ତି। ହୋଇପାରେ ସେଥିରେ ଏକ ଉତ୍ତମ କାର୍ଯ୍ୟ କରିପାରନ୍ତି, ଯେତିକି ଏହି ସାନ ପୁରୁଣା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେଜଣ ଯେଉଁମାନେ କି ସେମାନଙ୍କର କ ଖ ଗ କୁ ବି ଜାଣନ୍ତି ନାହିଁ। ମାତ୍ର ମୁଁ ଆପଣଙ୍କୁ ସତ କହୁଛି, ମୁଁ ତ ବରଂ ଏପରି ଏକ ବ୍ୟକ୍ତି ଚାହିଁବି ଯେ କି ତାର କ ଖ ଗ ନ ଜାଣିଥାଉ, ସେ ମତେ ପ୍ରଚାର କରୁ ଯିଏକି ଖ୍ରୀଷ୍ଟଙ୍କୁ ଜାଣିଥାଉ। ଏହା ଅପେକ୍ଷା ଯେ ସେହି ମହାନ ଧର୍ମଶାସ୍ତ୍ର ପଣ୍ଡିତମାନେ ଯିଏକି ସେଠାରେ ଆପଣଙ୍କର ସେ ସମସ୍ତ ଶିକ୍ଷା ସହିତରେ ଥାନ୍ତି, ଯାହା ବିଷୟରେ ଚିନ୍ତା କରାଯାଇପାରେ। ନିଶ୍ଚିତ ଭାବରେ ଏଠାରେ ତଳେ କେଣ୍ଟକିରେ କିଛି ସମୟ ପୂର୍ବରୁ ଜଣେ ସାନ ବୃଦ୍ଧ ବ୍ୟକ୍ତି ଯିଏକି ନିଜର ନାମ ସୁଦ୍ଧା ପଢିପାରିନଥିଲେ, କହିଲେ ଯେ ପ୍ରଭୁ ତାଙ୍କୁ ପ୍ରଚାର କରିବାକୁ ଡାକିଛନ୍ତି ଏବଂ ସେ ଏକ ସ୍କୁଲ ଘର ଚାହାନ୍ତି, କାହିଁକି କର୍ତ୍ତୃପକ୍ଷ ତାଙ୍କୁ ତାହା ନେବାକୁ ଦେଉନଥିଲେ। କୌଣସି ଜଣେ ମହାନ ବଡ଼ ପ୍ରଚାରକ ସେହିପରି ତାଙ୍କ ନାମ ଲିଖିତ ହୋଇଥିବା ଏକ ହ୍ୟାଣ୍ଡଲ ଧରି ସେଠାକୁ ଆସନ୍ତି। ଈଶ୍ୱରୀୟ ଜ୍ଞାନର କୌଣସି ମହାନ ଡାକ୍ତର କାହିଁକି ସେମାନେ ତାଙ୍କୁ ବିଦ୍ୟାଳୟ ନେବାକୁ ଅନୁମତି ଦେଲେ? ନିଶ୍ଚିତରେ 2 ସପ୍ତାହର ଏକ ଉଦ୍ଦୀପନା ସଭା କଲେ, ଗୋଟିଏ ପ୍ରାଣ ସୁଦ୍ଧା ନୁହେଁ, ଏବଂ ତାଙ୍କ ପିତା ଫେରିଯାଇ କହିଲେ, ବର୍ତ୍ତମାନ ତୁମେ ତାଙ୍କୁ ତାହା ନେବାକୁ ଦିଅ, ମୁଁ ଜଣେ କରଦାତା, ମୋ ପୁଅ ପାଇଁ ଏହା ପାଇବାକୁ ମୋର ଏକ ଅଧିକାର ଅଛି ଏବଂ ମୋ ପୁଅ ମଧ୍ୟ ତାହା ପାଇବା ଉଚିତ। ତେଣୁ ସେ ଖୋଜିବା ପାଇଁ ପଛକୁ ଗଲେ ଏବଂ ସେମାନଙ୍କୁ ପଚାରିଲେ। ସେମାନେ କହିଲେ, ତେବେ ଆମେ ତାଙ୍କୁ ଅତି କମ୍ରେ 2 ରାତି ନେବାକୁ ଦେବୁ, ଏବଂ ସେମାନେ ସମ୍ମତ ହେଲେ ଏବଂ ତାଙ୍କୁ ତାହା 2 ରାତି ନେବାକୁ ଦେଲେ। ଏବଂ ସେହି ରାତିରେ ସେହି ସାନ ବୃଦ୍ଧ ବ୍ୟକ୍ତି ଜଣକ ସେଠାରେ ଉଠିଲେ, ଆଉ ଏପରିକି ବାଇବେଲ ସୁଦ୍ଧା ପଢିପାରିନଥିଲେ, ଅନ୍ୟ କେହି ଜଣେ ତାଙ୍କ ପାଇଁ ମୂଳ ପାଠ ପଢିଥିଲେ। କିନ୍ତୁ ଯେତେବେଳେ ସେ ମଞ୍ଚ ଉପରକୁ ଗଲେ, ସେ ପବିତ୍ର ଆତ୍ମାରେ ଅଭିଷିକ୍ତ ଥିଲେ, ଆଉ ଯେତେବେଳେ ସେ ପ୍ରଚାର କଲେ, ପ୍ରାୟ 20 ଜଣ ଯଜ୍ଞବେଦୀ ନିକଟକୁ ଆସିଲେ ଏବଂ ସେହି ଆତ୍ମଘୋଷିତ ପ୍ରଚାରକ ଯଜ୍ଞବେଦୀରେ ତାଙ୍କ ମାର୍ଗରେ କାଲବରୀ ଆଡ଼କୁ କାନ୍ଦି କାନ୍ଦି ଚାଲିଗଲେ। ନିଶ୍ଚିତ ଭାଇ, ଏହା ତାହା ନୁହେଁ ଯାହା ଆପଣ ଜାଣିଛନ୍ତି, ଏହା ତ ତାହା ଅଟେ ଯାହାକୁ ଆପଣ ଜାଣିଛନ୍ତି। ତାହିଁ ସେହି ଧାରଣା, ତାହିଁ ଅଟେ ଯାହା ଆବଶ୍ୟକ। ଏହା ଖ୍ରୀଷ୍ଟଙ୍କୁ ଜାଣିବା ଆବଶ୍ୟକ କରେ। ତାହାଙ୍କୁ ଜାଣିବା ହେଉଛି ଜୀବନ, ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ହେଉଛି ମୃତ୍ୟୁ। ଶୀଘ୍ର ଆମର ଅନ୍ୟ ପ୍ରଶ୍ନଗୁଡ଼ିକୁ ଯିବା। ବର୍ତ୍ତମାନ ସେହି ପ୍ରଶ୍ନଗୁଡ଼ିକ ଯାହାକି ତଳେ ଜର୍ଜିଆକୁ ଯାଏ, ପ୍ରକାଶିତ ବାକ୍ୟ 21:19-20ରେ ପଥରଗୁଡ଼ିକ କ'ଣ ନିଦର୍ଶିତ କରେ? ଯଦି ଆପଣ ନିଜର ବାଇବେଲ ଗୁଡ଼ିକୁ ଖୋଲିବା ପାଇଁ ସମୟ ନେବାକୁ ଇଚ୍ଛା କରିବେ, ଯାହାକି ଆମ ପାଖରେ ବର୍ତ୍ତମାନ ଅଧିକ ସମୟ ନାହିଁ, କିନ୍ତୁ ମୁଁ ସେଗୁଡ଼ିକୁ ଶୀଘ୍ର ଉତ୍ତର ଦେବାକୁ ଚେଷ୍ଟା କରିବି। ପ୍ରକାଶିତ ବାକ୍ୟ 20, ମୁଁ ବିଶ୍ୱାସ କରେ ଏହା 21:19-20 ଅଟେ। ହଁ, ଠିକ୍ ଅଛି। ସେଠାରେ ଆପଣ ପାଇବେ ଯେ ସେ ଭବନରେ ଥିବା ପଥରଗୁଡ଼ିକ ବିଷୟରେ କହୁଥିଲେ ଏବଂ ପଥରଗୁଡ଼ିକ ମୂଳଦୁଆ ଥିଲା। ଯଦି ଆପଣ ଧ୍ୟାନ ଦେବେ, ମୁଁ ବିଶ୍ୱାସ କରେ ଯେ ଆପଣଙ୍କର ସେଠାରେ ତାହା ଅଛି, ଭାଇ ନେଭିଲ। ଏବଂ ପ୍ରତ୍ୟେକ ପଥର ଏକ ମୂଳଦୁଆ ଥିଲା। ଗୋଟିଏ ପଥର ମୂଳଦୁଆ ଥିଲା ସେପରି ନୁହେଁ ଏବଂ ଅନ୍ୟମାନେ, କିନ୍ତୁ ପ୍ରତ୍ୟେକ ପଥର ଏକ ମୂଳଦୁଆ ଥିଲା। ପ୍ରତ୍ୟେକ ପଥର ଏକ ନିରନ୍ତର ମୂଳଦୁଆ ଥିଲା, ଆଉ ସେଠାରେ 12ଟି ପଥର ଥିଲେ। ଏବଂ ଯଦି ଆପଣ ସେହି 12ଟି ପଥରକୁ ଲକ୍ଷ୍ୟ କରିବେ, ପ୍ରତ୍ୟେକକୁ ଦେବେ, ପ୍ରଥମେ ହୀରକ ସହିତ ଆରମ୍ଭ କରି ଏବଂ ମାଣିକ୍ୟମଣି, ଆଉ ସେହିପରି ଭାବରେ ପ୍ରତ୍ୟେକ ପଥରକୁ ନିଦର୍ଶିତ କରି, ବାଇବଲରେ ସେଠାରେ ଆପଣ ପାଇବେ ଯେ ଏହାକୁ ନିର୍ଦ୍ଦିଷ୍ଟ ପଥର କୁହାଯାଉଥିଲା। ସେମାନଙ୍କ ମଧ୍ୟରୁ କେତେକରେ ଅଳ୍ପ ଟିକେ ପାର୍ଥକ୍ୟ ରହୁଥିଲା। ଆପଣ ଏହା ବିଷୟରେ କେବେ ବି ଶୁଣିନଥିବେ। ଯଦି ଆପଣ ପଛରେ ଶବ୍ଦକୋଷରେ ଦେଖିବେ, ତେବେ ଆପଣ ପାଇବେ ଯେ ଏହା ସେହି ସମାନ ପଥର ଅଟେ, କେବଳ ଏକ ଭିନ୍ନ ନାମରେ ପରିବର୍ତ୍ତିତ କରାଯାଇଛି। କିନ୍ତୁ ଏହା ସୂର୍ଯ୍ୟକାନ୍ତ ସହିତ ଆରମ୍ଭ ହୁଏ। ସୂର୍ଯ୍ୟକାନ୍ତ ବିନ୍ୟାମିନ୍ର ପଥର ଥିଲା, କିମ୍ବା ଓ ପ୍ରଥମ ପୁତ୍ର ରୁବେନର ପଥର ଥିଲା। ପ୍ରଥମ ପଥର ଥିଲା ରୁବେନ, ଯାହାକି ସୂର୍ଯ୍ୟକାନ୍ତ ଥିଲା। ଶେଷ ପଥରଟି ଥିଲା ବିନ୍ୟାମିନ, ଶେଷ ପଥରଟି ଉପରେ ଥିଲା। ତେବେ ଏହି ବାରଟି ପଥର ଯାହା ଉପରେ ମୂଳ ଦୁଆ ସ୍ଥାପନ କରାଯାଇଥିଲା, ସେହି ବାରଟି ପଥର ହାରଣଙ୍କ ବୁକୁପଟା ଉପରେ ଲାଗିଥିଲା ଏବଂ ସେମାନେ ନିଦର୍ଶିତ କରିଥିଲେ। ସେ ସେହି ଜାତିମାନଙ୍କର ମହାଯାଜକ ଥିଲେ। ସେମାନଙ୍କର ପ୍ରତ୍ୟେକର ଜନ୍ମ ପଥର ଏଠାରେ ଏହି ବୁକୁପଟାରେ ଥିଲା। ଯେତେବେଳେ ଲୋକମାନେ ଏହି ବୁକୁପଟା ଦେଖୁଥିଲେ, ସେମାନେ ଜାଣୁଥିଲେ ଯେ ହାରଣ ସେହି ସମଗ୍ର ଜାତିର ମହାଯାଜକ ଅଟନ୍ତି। ଯେତେବେଳେ ସେମାନେ ଏହି ବୁକୁପଟାରେ ସେହି ଜନ୍ମ ପଥରକୁ ଦେଖୁଥିଲେ, ବର୍ତ୍ତମାନ ଯେତେବେଳେ ଆମେ ଆଜି ସକାଳେ ଭାଇ ନେଭିଲଙ୍କ ବାର୍ତ୍ତାରେ ଦେଖୁଥିଲୁ ଏବଂ ଯେତେଥର ସେମାନେ ଉରିମ୍ ତୁମିମ୍ ନେଇ ଆସିଥିଲେ, ଆପଣ ଏହାକୁ ବାଇବେଲରେ ସେହିପରି ଭାବରେ ଉଲ୍ଲେଖ କରାଯାଇଥିବାର ଦେଖନ୍ତି, ଯେପରି ଭାବରେ ସେମାନେ ତାହା ଜାଣିଥିଲେ ଯେ ସେମାନଙ୍କର ବାର୍ତ୍ତା ସତ୍ୟ ଥିଲା କି ନାହିଁ। ସେହି ପଥର ଗୁଡିକ ଯେତେବେଳେ ସେଗୁଡିକ ତାହା କହିବାକୁ ଯାଆନ୍ତି ଯାହାକି ସେହି ଲୋକ କହିଥାଏ, ଭବିଷ୍ୟତ ବକ୍ତା ଭାବବାଣୀ କରିଥାନ୍ତି ଏବଂ ସେହି ପଥର ଗୁଡିକ ଏକତ୍ର ପ୍ରତିଫଳିତ କରନ୍ତି। ଏହା ଆଲୋକର ଏକ ମିଶ୍ରଣକୁ ତିଆରି କରେ, ଯାହାକି ନୀଳମଣିକୁ ଏବଂ ସୂର୍ଯ୍ୟକାନ୍ତ ଓ ମରକତ ମଣିକୁ ନିଏ। ପୁଣି ସେହି ଅନ୍ୟ ସବୁ ପଥର ଗୁଡିକ ସେମାନଙ୍କର ଆଲୋକକୁ ପ୍ରତିଫଳିତ କରେ। ଏହା ଏକ ବହୁତ ବଡ଼ ସୁନ୍ଦର ମେଘଧନୁ ରଙ୍ଗକୁ ତିଆରି କରେ, ଯାହାକି ସମଗ୍ର ବିଷୟକୁ ଏକାଠି ମିଶାଇଥାଏ। ବର୍ତ୍ତମାନ ତେବେ ଆଜି ଯେତେବେଳେ ସେହି ଉରିମ୍ ତୁମିମ୍କୁ ସେହି ଯାଜକତ୍ୱ ସହିତ ନେଇ ନିଆଗଲା, ବର୍ତ୍ତମାନ ଏହି ବାଇବେଲ ହେଉଛି ପରମେଶ୍ୱରଙ୍କ ଉରିମ୍ ତୁମିମ୍। ଏବଂ ଯେତେବେଳେ ଜଣେ ପ୍ରଚାରକ ପ୍ରଚାର କରନ୍ତି, ଏହା କେବଳ ଏଠାରେ ସେହି ଗୋଟିଏ ଛୋଟ ସ୍ଥାନ ହେବା ଉଚିତ ନୁହେଁ ଓ ତାହା ହିଁ ସବୁକିଛି ଯାହା ଉପରେ ସେ ନିଜର ଆଶା ଗୁଡିକୁ ରଖନ୍ତି ହେବା ଉଚିତ ନୁହେଁ। ଏହା ତ ସମଗ୍ର ବାଇବେଲ ସେହି ବାର୍ତ୍ତାକୁ ପ୍ରତିଫଳିତ କରୁଥିବା ଉଚିତ ଅଟେ, ଯାହାକି ସେହି ବ୍ୟକ୍ତି ପ୍ରଚାର କରୁଥାନ୍ତି ତାହା ହିଁ ସେହି ବିଷୟ ଅଟେ, କେବଳ ଗୋଟିଏ ସ୍ଥାନ ନୁହେଁ। ଏବଂ କୁହନ୍ତି ତେବେ ବାଇବେଲ ଏହା କୁହେ, ଓ ନିଶ୍ଚିତରେ ଏହା ଅନେକ ଗୁଡିଏ କଥା କୁହେ, ମାତ୍ର ଆପଣଙ୍କୁ ତ ସମସ୍ତ ବିଷୟକୁ ଏକାଠି କରୁଥିବା ପରି ରଖିବା ଉଚିତ। ଏବଂ ଯେତେବେଳେ ପରମେଶ୍ୱରଙ୍କ ଆତ୍ମା ଆସନ୍ତି ଓ ବାକ୍ୟ ଭିତରେ ପ୍ରବେଶ କରନ୍ତି, ଏହା ସେହି ସମସ୍ତଙ୍କୁ ଏକାଠି ଉପସ୍ଥାପିତ କରେ, ଗୋଟିଏ ମହାନ ଆଲୋକକୁ ପ୍ରତିଫଳିତ କରେ, ଆଉ ସେହି ଆଲୋକ ହେଉଛନ୍ତି ଯୀଶୁଖ୍ରୀଷ୍ଟ, ଆମେନ୍। ତେବେ ଏହି ବାରଟି ପଥର ବାରଟି ମୂଳଦୁଆ ଥିଲା, ଯାହାକି ରୁବେନ ଠାରୁ ଆରମ୍ଭ ହୋଇଥିଲା ଏବଂ ଗାଦ ଆଉ ତଳକୁ ବିନ୍ୟାମିନ ପର୍ଯ୍ୟନ୍ତ ବାର ଗୋଷ୍ଠୀ ବାରଟି ପଥର ଥିଲା। ଏବଂ ନୂତନ ସ୍ୱର୍ଗୀୟ ଜେରୁସାଲେମରେ ମନ୍ଦିରରେ ସେହି ପଥର ଗୁଡିକ ପ୍ରତ୍ୟେକ ପିତୃପୁରୁଷଙ୍କ ଉପରେ ଗୋଟିଏ ଗୋଟିଏ ମୂଳଦୁଆ ସ୍ଥାପନ କରାଯିବ। ବର୍ତ୍ତମାନ ଦେଖନ୍ତୁ, ଆପଣ ପଥର ଗୁଡିକୁ ଲକ୍ଷ୍ୟ କରନ୍ତୁ। ତେବେ ଆପଣ ଅନ୍ୟ ଏକ ପ୍ରଶ୍ନରେ ସେହି ପିତୃପୁରୁଷମାନଙ୍କୁ ଠିକ କିଛି ଗୋଟାଏ ବିଷୟକୁ ପ୍ରତିଫଳିତ କରୁଥିବାର ଦେଖିବାକୁ ଯାଉଛନ୍ତି। ପ୍ରକାଶିତ ବାକ୍ୟ ପାଞ୍ଚର ସେହି ଚତୁର୍ଥ ସେହି ଚାରୋଟି ପଶୁକୁ ବୁଝାଇ ଦିଅନ୍ତୁ। ଭାଇ ନେଭିଲ, ଯଦି ଆପଣ ସେଠାରେ ଠିକ ତାହାକୁ ପାଖରେ ପାଇଛନ୍ତି, କିମ୍ବା ଆପଣଙ୍କ ମଧ୍ୟରୁ କେହି, ପ୍ରକାଶିତ ବାକ୍ୟ ପାଞ୍ଚର ଆମେ ଏହାକୁ ଗୋଟିଏ ମିନିଟ୍ ପାଇଁ ପାଠ କରିବା। ଏହା ଏକ ଏଠାରେ ସୁନ୍ଦର ଚିତ୍ର ଅଟେ, ଏଠାରେ ତାହା ମୋ ନିଜ ପାଖରେ ଅଛି। ପ୍ରକାଶିତ ବାକ୍ୟ ପଞ୍ଚମ ପର୍ବ। ତତ୍ପରେ ମୁଁ ସିଂହାସନ ଉପବିଷ୍ଟ ସେହି ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। ଆଉ ମୁଁ ତେବେ ତାହା ସେହି ସ୍ଥାନ ନୁହେଁ, ମୁଁ ଟିକେ ଆଗକୁ ଯିବାକୁ ଚାହୁଁଛି ସେହି ଚାରୋଟି ପ୍ରାଣୀମାନଙ୍କ ପାଖକୁ। ଆସନ୍ତୁ ଦେଖିବା ସେହି ଚଉଦତମ ପଦ। ଠିକ ଅଛି ଆଜ୍ଞା, ବର୍ତ୍ତମାନ ଏଠାରେ ଆମେ ଯିବା, ତାହା ଠିକ ଅଟେ। ତେବେ ଆସନ୍ତୁ ଆମେ ଏଠାରେ ସେହି ବାର ପଦରେ ଆରମ୍ଭ କରିବା। ନା, ମୁଁ ଅନୁମାନ କରେ ଆଉ ଚାରି ପ୍ରାଣୀ କହିଲେ ଆମେନ୍। ନା ଭାଇ ନେବିଲ, ତା ପଛରେ ଏକ ଛୋଟ ସ୍ଥାନ ଅଛି, ଦେଖ ମୁଁ ସେହି ସ୍ୱର ଶୁଣିଲି। ଆସନ୍ତୁ ଦେଖିବା, ମାତ୍ର ଗୋଟିଏ ମିନିଟ୍, ମୁଁ ଏହାକୁ କିଛି ସମୟ ପୂର୍ବରୁ ପଢୁଥିଲି। ଓ ଆମେ ଏଠାରେ ଅଛୁ, ଆସନ୍ତୁ ଷଷ୍ଠ ପଦରୁ ଆରମ୍ଭ କରିବା, ସେହି ପଞ୍ଚମ ପଦ। ସେଥିରେ ପ୍ରାଚୀନ ମାନଙ୍କ ମଧ୍ୟରୁ ଜଣେ ମତେ କହିଲେ, ରୋଦନ କର ନାହିଁ, ଦେଖ ଯେ ଜିହୁଦା ବଂଶଜାତ ସିଂହ ଦାଉଦଙ୍କ ମୂଳ ସେ ପୁସ୍ତକର ସପ୍ତମୁଦ୍ରା ଭାଙ୍ଗି ତା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି। ସେତେବେଳେ ମୁଁ ଦେଖିଲି ଏବଂ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନ ମାନଙ୍କ ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇଅଛନ୍ତି। ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ। ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ସପ୍ତ ଆତ୍ମା। ମୁଁ ଚାହେଁ ଯେ ଆପଣ ସେହି ପ୍ରଶ୍ନକୁ ଧରି ରଖିଥାନ୍ତୁ, ଆଉ ଯଦି ମୁଁ ତାହାକୁ ଏଠାରେ ଗୋଟିଏ ମିନିଟ୍ରେ ନ ନିଏ, ମୁଁ ଚାହେଁ ଯେ ଆପଣ ତାହାକୁ ପୁନର୍ବାର ନେଇକି ଆସନ୍ତୁ। ମୁଁ ତାହା ଉପରେ କହିବାକୁ ଚାହେଁ, ମେଷ ଶାବକଙ୍କ ଠାରେ ଥିବା ସପ୍ତ ଚକ୍ଷୁର ସପ୍ତ ଆତ୍ମା, ଓ ତାହା ଏକ ପ୍ରକୃତ ସୁନ୍ଦର ବିଷୟ ଅଟେ। ତେବେ ଆମେ ବର୍ତ୍ତମାନ ଏହି ଭାଇର ପ୍ରଶ୍ନ ନେବାକୁ ଚାହୁଁ। ଠିକ ଅଛି, ବର୍ତ୍ତମାନ ତାହାକୁ ଭୁଲନ୍ତୁ ନାହିଁ। ସେ ଆସି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷ ଶାବକଙ୍କ ସମ୍ମୁଖରେ ଉବୁଳ ହୋଇପଡ଼ିଲେ, ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା। ବର୍ତ୍ତମାନ ତାହା ଏଠାରେ ହେଉଛି ସେହି ଚାରି ପ୍ରାଣୀ, ଯଦି ଆପଣ ଧ୍ୟାନ ଦେବେ। ବର୍ତ୍ତମାନ ଆସନ୍ତୁ ଆଗକୁ ଯିବା ଏବଂ ଆଉ ଟିକେ ଆଗକୁ ପଢ଼ିବା। ସୁବର୍ଣ୍ଣ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନା ରୂପ ପାତ୍ର ଏବଂ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ଯୋଗ୍ୟ ଅଟ, ଏବଂ ଗଲେ ଓ ସେମାନଙ୍କର କଲେ, ପ୍ରଭୁଙ୍କଠାରେ ସେମାନଙ୍କର ସମସ୍ତ ଉପାସନାକୁ ଅର୍ପଣ କଲେ। ତେବେ ପ୍ରକାଶିତ ବାକ୍ୟର ଏହି ଚାରି ପଶୁ ଯଦି ଆପଣ ସେମାନଙ୍କୁ ଧ୍ୟାନ ଦେବେ ପ୍ରତ୍ୟେକ ସ୍ଥାନ, ଆପଣ ବାଇବେଲ ପାଠକମାନେ ଏବଂ ସେହି ବ୍ୟକ୍ତି ଯିଏକି ଏହି ଟେପ୍ ରେକର୍ଡିଂକୁ ଶୁଣିବାକୁ ଯାଉଛନ୍ତି, ସେହି ଚାରି ପ୍ରାଣୀ ସେମାନଙ୍କର ଚାରି ମୁଖ ଥିଲା। ଜଣଙ୍କର ମନୁଷ୍ୟ ପରି ମୁଖ, ଅନ୍ୟଟିର ବଳଦ ପରି ମୁଖ, ଆଉ ଅନ୍ୟର ମୁଖ ଉତ୍କୃଷ ପକ୍ଷୀ ପରି, ଓ ଅନ୍ୟ ଜଣଙ୍କର ମୁଖ ସିଂହ ପରି ଥିଲା। ଏବଂ ସେମାନେ କଦାପି ପଛକୁ ଯାଆନ୍ତି ନାହିଁ, ସେମାନେ ପଛକୁ ଯାଇପାରନ୍ତି ନାହିଁ। ପ୍ରକାଶିତ ବାକ୍ୟର ସେ ପୁରାତନ ପୁସ୍ତକକୁ କେତେ ଜଣ ମନେ ରଖିଛନ୍ତି, ଯେତେବେଳେ ସେମାନେ ଏହାକୁ ଅନେକ ବର୍ଷ ପୂର୍ବେ ଶିକ୍ଷା ଦେଇଥିଲେ। ଯେତେବେଳେ ମୁଁ ଏଠାରେ ପ୍ରକାଶିତ ବାକ୍ୟର ପୁସ୍ତକ ଉପରେ ପ୍ରାୟ 2 ବର୍ଷ ନେଇଥିଲି, ଅନେକ ପୁରୁଣା କାଳିଆ ଲୋକମାନେ ଜାଣନ୍ତି, ଦେଖନ୍ତୁ ସେମାନେ ପଛକୁ ଯାଇପାରନ୍ତି ନାହିଁ, କାରଣ ପ୍ରତ୍ୟେକ ପଥ ଯାହା ସେମାନେ ଗଲେ ସେମାନେ ଆଗକୁ ହିଁ ଯାଉଥିଲେ। ଯଦି ସେମାନେ ଏହି ପଥରେ ଗଲେ ସେମାନେ ମନୁଷ୍ୟ ପରି ଯାଉଥିଲେ, ଯଦି ସେମାନେ ଏହି ପଥରେ ଗଲେ ସେମାନେ ସିଂହ ପରି ଯାଉଥିଲେ, ଏହି ପଥରେ ଗଲେ ସେମାନେ ଉକ୍ରୋଶ ପକ୍ଷୀ ପରି ଯାଉଥିଲେ, ଯଦି ସେମାନେ ଏହି ପଥରେ ଗଲେ ସେମାନେ ଏକ ବଳଦ ପରି ଯାଉଥିଲେ। ଦେଖନ୍ତୁ ସେମାନେ ପଛକୁ ଯାଇପାରନ୍ତି ନାହିଁ, ସେମାନେ ସବୁବେଳେ ଆଗକୁ ହିଁ ଯାଉଥିଲେ। ବର୍ତ୍ତମାନ ସେହି ଚାରି ପ୍ରାଣୀ, ତେବେ ଏହାକୁ ଶୀଘ୍ର ନେବା ପାଇଁ, କାରଣ ମୁଁ ଏହା ଉପରେ ଅଧିକ ସମୟ ରହିବାକୁ ଚାହେଁ ନାହିଁ, କିନ୍ତୁ ସେହି ଚାରି ପ୍ରାଣୀ ବାଇବେଲରେ ସେହି ପ୍ରାଣୀ ବା ପଶୁ ଶକ୍ତିକୁ ପ୍ରଦର୍ଶିତ କରେ। ଏବଂ ଆପଣ ଲକ୍ଷ୍ୟ କରନ୍ତୁ ଯେ ଏହି ପ୍ରାଣୀମାନେ କୌଣସି ହ୍ରଦ କିମ୍ବା ସମୁଦ୍ରରେ ନାହାନ୍ତି ଯେ ସେହିଠାରୁ ବାହାରି ଆସୁଛନ୍ତି, ମାତ୍ର ସେମାନେ ପରମେଶ୍ୱରଙ୍କ ସିଂହାସନରେ ଥିଲେ ଏବଂ ସେମାନେ ପରମେଶ୍ୱରଙ୍କୁ ଉପାସନା କରୁଥିଲେ। ସେହି ଚାରି ପ୍ରାଣୀର ଅର୍ଥ ହେଉଛି ଚାରି ଶକ୍ତି ଯାହା ପୃଥିବୀରୁ ବାହାରି ଆସେ, ଏବଂ ସେହି ଚାରି ଶକ୍ତି ହେଲା ଚାରି ସୁସମାଚାର, ମାଥ୍ୟୁ, ମାର୍କ, ଲୁକ ଏବଂ ଯୋହନ। ଜଣେ ଅନ୍ୟର ବିରୋଧ କରନ୍ତି ନାହିଁ, ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏ ସେହି, ଯେତେବେଳେ ସୁସମାଚାର ସିଂହ ପରି ବାହାରି ଥାଏ, ଏହା କଠୋର, ଏହା ନିର୍ଭୀକ ଅଟେ। ସୁସମାଚାର ସିଂହ ପରି ସାହସୀ ଅଟେ ଓ ଏହା ସିଂହ ପରି ଏକ ରାଜା ଅଟେ। ଯଦି ଏହା ମନୁଷ୍ୟର ମୁହଁ ଆଡ଼କୁ ଯାଏ, ତେବେ ଏହା ମନୁଷ୍ୟ ଭଳି ଚତୁର ଏବଂ ଚାଲାକ ଅଟେ। ଯଦି ଏହା ଉକ୍ରୋଶ ପକ୍ଷୀ ପରି ଯାଏ, ଏହାର ଦ୍ରୁତ ଡେଣା ଥାଏ ଏବଂ ଅତି ଉଚ୍ଚତାରେ ରହିଥାଏ। ଏହା ଦେଖନ୍ତୁ ମୋର ତାତ୍ପର୍ଯ୍ୟ କଣ, ଯଦି ଏହା ବଳଦ ପରି ଯାଏ, ଏହା କାର୍ଯ୍ୟକ୍ଷମ ପଶୁ ଅଟେ ଯାହାକି ଟାଣିପାରେ, ସେ କାର୍ଯ୍ୟକ୍ଷମ ବଳଦ ଯାହାକି ସେହି ସୁସମାଚାରର ଭାରକୁ ବୋହିପାରେ। ସେହି ଚାରି ପ୍ରାଣୀ ହେଲେ ଚାରି ଶକ୍ତି, ସେଗୁଡ଼ିକ ହେଲା ମାଥ୍ୟୁ, ମାର୍କ, ଲୁକ ଏବଂ ଯୋହନ। ସେହି ଚାରି ସୁସମାଚାର ଯାହାକି ପରମେଶ୍ୱରଙ୍କ ଉପସ୍ଥିତିରେ ତାହାଙ୍କୁ ଚତୁର୍ଦିଗରେ ଘେରି ରହିଥିଲା, ତାହା ଥିଲା, ଯଦି ଆପଣ ଧ୍ୟାନ ଦେଇଥିବେ, ସେମାନଙ୍କର ଆଗରେ ପଛରେ ଆଖିଗୁଡ଼ିକ ରହିଥିଲା। ସେମାନେ ଯେଉଁଆଡ଼େ ବି ତାହା ଗଲା, ଏହା ପ୍ରତିଫଳିତ ହେଉଥିଲା। ସେମାନେ ଯେଉଁଆଡ଼େ ବି ଯାଉଥିଲେ ସେମାନେ ଦେଖୁଥିଲେ, ଏବଂ ତାହା ହେଉଛି ସୁସମାଚାରର ଶକ୍ତି। ଯେତେବେଳେ ତା ବାହାରକୁ ଯାଇଥାଏ, ତାହା କରିପାରେ, ତାହାଠାରେ ଜଣେ ମନୁଷ୍ୟର ଚତୁରତା ଅଛି, ତାହାଠାରେ ଏକ ଉକ୍ରୋଶ ପକ୍ଷୀର ଗତି ଅଛି, ତାହାଠାରେ ସେହି ଶକ୍ତି ଅଛି, ସେହି ଟାଣିବା ଶକ୍ତି, ଏକ ବଳଦ ପରି ଭାର ବହନକାରୀ ଶକ୍ତି, ତାହାଠାରେ ଏକ ସିଂହର ସେହି କଠୋରତା ଏବଂ ନିର୍ଭୀକତା ଅଛି। ଦେଖନ୍ତୁ ଏହା ସେହି ଚାରି ସୁସମାଚାର ଅଟେ ଯାହାକି ପ୍ରକାଶିତ ବାକ୍ୟ ଚତୁର୍ଥ ପର୍ବର 4ଟି ଶକ୍ତି ଅଟେ। ଠିକ ଅଛି, ତେବେ ପରବର୍ତ୍ତୀ 24 ପ୍ରାଚୀନ କିଏ ଅଟନ୍ତି? ଠିକ ଅଛି, ମୁଁ ବିଶ୍ୱାସ କରେ ଯେ ତାହା ସେହି ଉପରେ ରହିବ। 24 ପ୍ରାଚୀନ କିଏ ଅଟନ୍ତି? ବର୍ତ୍ତମାନ ତାହା ସେତିକି ସରଳ ଅଟେ, ଆମେ ଏହାକୁ ନେଇପାରିବା। 24 ପ୍ରାଚୀନ ସିଂହାସନ ସମ୍ମୁଖରେ ବସି ରହିଥାନ୍ତି, ତାହା ହେଉଛି, ମୁଁ ବିଶ୍ୱାସ କରେ ଯେ ଏହା ଚାରି ପଦରେ ଅଟେ ଯେଉଁଠାରେ କି ତାହା ମିଳେ, ଆଉ ସେଠାରେ ଆଉ ଜଣେ ବାହାରିଲେ ମୋ ପାଖରେ ଅଛି, ଆସନ୍ତୁ ଦେଖିବା ମୋ ପାଖରେ 4:10। ଠିକ ଅଛି, ପ୍ରକାଶିତ ବାକ୍ୟ ଚତୁର୍ଥ ପର୍ବ ଏବଂ ତାର 10ମ ପଦ, ତାହା ଠିକ ଅଟେ, ଆମେ ଏହା ନିକଟକୁ ଯିବା। ସେତେବେଳେ 24 ପ୍ରାଚୀନ ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣ ଆପଣ ମୁକୁଟ ଥୋଇ ଦେଇ କହନ୍ତି, ହେ ଆମ୍ଭମାନଙ୍କର ପ୍ରଭୁ ଓ ପରମେଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ। ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛ। ତେବେ ସେହି 24 ପ୍ରାଚୀନ, ଜଣେ ପ୍ରାଚୀନ ହେଉଛନ୍ତି ଜଣେ ପର୍ଯ୍ୟବେକ୍ଷକ। ତେବେ ଧ୍ୟାନ ଦିଅନ୍ତୁ, ସେମାନେ 12 ପିତୃପୁରୁଷ ଏବଂ 12 ପ୍ରେରିତ ଥିଲେ, ଏବଂ ସେମାନେ ବସିଥିଲେ ଗୋଟିଏ ପାର୍ଶ୍ୱରେ 12ଟି ଆଉ ଅନ୍ୟ ପଟେ 12ଟି। ସେଠାରେ 24 ପ୍ରାଚୀନ ଥିଲେ, ଯେଉଁମାନେ କି ଗୋଟିଏ ପାର୍ଶ୍ୱରେ 12 ପିତୃପୁରୁଷ ଥିଲେ ସେ ପୁରାତନ ନିୟମ, ଅନ୍ୟ ପଟେ 12 ପ୍ରେରିତ ନୂତନ ନିୟମର। କଣ ଯୀଶୁ କହିନଥିଲେ, ତୁମେ 12ଟି ସିଂହାସନରେ ବସି ଇସ୍ରାଏଲର 12 ଗୋଷ୍ଠୀର ବିଚାର କରିବ? ତେବେ ସେହି ମୂଳଦୁଆ ଦେଖନ୍ତୁ, ସେଠାରେ ଏପରିକି ଗୋଟିଏ ଗଛ ମଧ୍ୟ ଅଛି, ଏବଂ ଉଭୟ ପାର୍ଶ୍ୱରେ ଥିବା ବୃକ୍ଷ 12 ଫଳ ଧାରଣ କରିଥାଏ ଏବଂ ସେମାନେ ମାସରେ ଥରେ ନିଜର ଫଳ ଦିଅନ୍ତି, ଯାହାକି ବର୍ଷରେ 12 ମାସ ଅଟେ। ସେମାନେ ଅତିକ୍ରମ କରୁଥିବା ପ୍ରତ୍ୟେକ ବର୍ଷରେ 12 ପ୍ରକାରର ଫଳ ଧାରଣ କରନ୍ତି। 12 ଉପାସନା ସଂଖ୍ୟାରେ ଆପଣ ଦେଖନ୍ତୁ ଏବଂ ସେଠାରେ 24 ଅଛନ୍ତି, 24 ରହିବେ, 12 ପ୍ରେରିତ ଏବଂ 12 ପିତୃପୁରୁଷ ହେବେ, ସେମାନେ ସିଂହାସନରେ ବସିଛନ୍ତି। ଠିକ ଅଛି, ବର୍ତ୍ତମାନ ଚତୁର୍ଥ ପଦ କିମ୍ବା ଚତୁର୍ଥ ପ୍ରଶ୍ନ। ଆଦି ପୁସ୍ତକ 38ରେ ଥିବା ଲାଲ ରଙ୍ଗର ଡୋରି କଣ ନିଦର୍ଶିତ କରେ? ଲାଲ ରଙ୍ଗର ଡୋରି, ଯଦି ଆପଣ ଲକ୍ଷ୍ୟ କରିବେ, ଏହା ଯିହୁଦା ଥିଲେ ଆଉ ତାଙ୍କର ପୁତ୍ରମାନେ ଥିଲେ ଏବଂ ତାଙ୍କର ଜଣେ ପୁତ୍ର ଏକ କିଣାଣୀୟ ସ୍ତ୍ରୀକୁ ବିବାହ କରିଥିଲେ ଏବଂ ଏହି କିଣାଣୀୟ ସ୍ତ୍ରୀଙ୍କର କୌଣସି ସନ୍ତାନ ନଥିଲେ ଆଉ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଥିଲା। ତେବେ ସେହି ବ୍ୟବସ୍ଥା ଅନୁସାରେ ଗ୍ରହଣ କରିବାର ଥିଲା ପରବର୍ତ୍ତୀ ପୁଅକୁ ସେହି ଭାଇର ସ୍ତ୍ରୀକୁ ଗ୍ରହଣ କରି ମୃତ ବ୍ୟକ୍ତି ନିମନ୍ତେ ବଂଶ ଉତ୍ପନ୍ନ କରିବାକୁ ଥିଲା ଏବଂ ସେହି ଅନ୍ୟ ବ୍ୟକ୍ତି ଜଣକ ସହଯୋଗ କଲେ ନାହିଁ ଆଉ ଯେପରି କରିବା ଉଚିତ ସେହିପରି କଲେ ନାହିଁ ଆଉ ପ୍ରଭୁ ତାଙ୍କୁ ଘାତ କଲେ। ତେବେ ତାଙ୍କର ଗୋଟିଏ କିଶୋରବସ୍ଥାର ପୁଅ ଥିଲା, ତେଣୁ ଯେହୁଦା କହିଲେ ଏହି ପୁଅ ବୟସ୍କ ହୋଇଯିବା ପର୍ଯ୍ୟନ୍ତ, ବଡ଼ ହୋଇଯିବା ପର୍ଯ୍ୟନ୍ତ ଅପେକ୍ଷା କର, ଯେଉଁଠାରେ କି ତୁମେ ତାଙ୍କୁ ବିବାହ ହୋଇପାରିବ। ଏବଂ ଯେତେବେଳେ ସେ ବଡ଼ ହୋଇ ଏପରି ଏକ ଅବସ୍ଥାକୁ ଆସିଲା ଯେ ତାଙ୍କୁ ତାଙ୍କର ଦୁଇ ଭାଇଙ୍କ ପୂର୍ବ ପତ୍ନୀଙ୍କୁ ବିବାହ କରିବାର ଥିଲା, ତେବେ ତାଙ୍କୁ ସେତେବେଳେ ତାହାଙ୍କୁ ଗ୍ରହଣ କରିବା ଉଚିତ ଥିଲା ଯେ ତାଙ୍କ ଭାଇମାନଙ୍କ ନିମନ୍ତେ ବଂଶ ଉତ୍ପନ୍ନ କରନ୍ତି, ଯେଉଁମାନେ କି ତାଙ୍କ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଯିହୁଦା ସେହି ସ୍ତ୍ରୀ, ସେହି କିଣାଣୀୟ ସ୍ତ୍ରୀକୁ ସେହି ପୁତ୍ର, ସେହି ବାଳକ ଦେଲେ ନାହିଁ ଆଉ ତାକୁ ସେହିପରି ଯିବା ପାଇଁ ଛାଡ଼ିଦେଲେ। ତେଣୁ ସେହି ସ୍ତ୍ରୀ ଦେଖିଲେ ଯେ ସେ ଭୁଲ କରୁଛନ୍ତି, ତେଣୁ ସେ ବାହାରି ଗଲେ ଏବଂ ନିଜ ମୁହଁରେ ଏକ ଆବରଣ ଢାଙ୍କି ନେଲେ ଏବଂ ବେଶ୍ୟା ପରି ଏକ ସର୍ବସାଧାରଣ ସ୍ଥାନରେ ବସି ପଡ଼ିଲେ। ଯିହୁଦା ଆସି ସେହି ସ୍ତ୍ରୀ ଲୋକଟିକୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିନେଲେ ଏବଂ ସେ ଜଣେ ବେଶ୍ୟା ଥିଲା ଏବଂ ତା ସହିତ ସହବାସ କଲେ ଏବଂ କହିଲେ, ସେହି ସ୍ତ୍ରୀ କହିଲା, ତେବେ ତୁମେ ମୋତେ ପ୍ରତିବଦଳରେ କଣ ଦେବ? ଏବଂ ସେହି ସ୍ତ୍ରୀ କହିଲା, ଯିହୁଦା କହିଲେ, ମୁଁ ତାଙ୍କୁ ଏକ ଛେଳି ଛୁଆ ଦେବି। ସେହି ସ୍ତ୍ରୀ କହିଲା, ତେବେ ମୋତେ ଏକ ଚିହ୍ନ ଦିଅ ଯେ ତୁମେ ତାହା କରିବ। ତେଣୁ ସେହି ସ୍ତ୍ରୀ ତାଙ୍କ ଯଷ୍ଟି ଏବଂ ତାଙ୍କର ମୁଦ୍ରିକା ଇତ୍ୟାଦି ନେଲା ଏବଂ ତାହା ରଖିଲା। ଏବଂ ଯେତେବେଳେ ସେମାନେ ଛେଳି ଛୁଆକୁ ନେଇକରି ଆସିଲେ, ସେମାନେ ସେହି ବେଶ୍ୟାକୁ ଖୋଜି ପାଇପାରିଲେ ନାହିଁ, କାରଣ ସେ ଜଣେ ବେଶ୍ୟା ନଥିଲେ। କିଛି ଦିନ ପରେ ସେ ନିଜକୁ ଦେଖାଇଲା ଯେ ସେ ଜଣେ ମା ହେବାକୁ ଯାଉଅଛି। ଏବଂ ଯେତେବେଳେ ସେ ଦେଖାଇଲା ଯେ ସେ ଜଣେ ମା ହେବାକୁ ଯାଉଅଛି, ସେମାନେ ଆସି ଯିହୁଦାକୁ କହିଲେ, ତୁମର ବୋହୁ ଏକ ବେଶ୍ୟାର ଭୂମିକା ଗ୍ରହଣ କରିଅଛି। କହିଲେ, କାରଣ ସେ ମା ହେବାକୁ ଯାଉଅଛି ଏବଂ ତୁମର ଦୁଇ ପୁଅ ମରିଯାଇଛନ୍ତି। ସେ କହିଲେ, ତେବେ ତାକୁ ଡକାଯାଉ ଏବଂ ତାକୁ ଅଗ୍ନିରେ ଦଗ୍ଧ କରାଯାଉ। ଆଉ ତେଣୁକରି ସେହି ସ୍ତ୍ରୀ ଯିହୁଦାକୁ ବାର୍ତ୍ତା ପଠାଇଲେ ଏବଂ ସେହି ସ୍ତ୍ରୀ କହିଲା, ସେହି ବ୍ୟକ୍ତି ଯିଏକି ଏହା କରିଛନ୍ତି, ସେ ଏହି ଯଷ୍ଟି ଓ ଏହି ମୁଦ୍ରିକାର ମାଲିକ ଅଟନ୍ତି। ଠିକ ଅଛି, ତାହା ତାଙ୍କର ଶ୍ୱଶୁର ଥିଲେ। ଆଉ ଯିହୁଦା କହିଲେ, ସେହି ସ୍ତ୍ରୀ ମୋ ଅପେକ୍ଷା ଅଧିକ ଧାର୍ମିକ ଅଟେ। ତେବେ ଯେତେବେଳେ ସେ ଜାଣିଲେ ଯେ ତାଙ୍କର ସନ୍ତାନମାନଙ୍କୁ ପ୍ରସବ କରାଯିବାର ସମୟ ଉପସ୍ଥିତ ଅଟେ, ସେମାନେ ଜାଆଁଳା ଥିଲେ। ଏବଂ ଯେତେବେଳେ ସେହି ଜାଆଁଳା ପ୍ରଥମ ଶିଶୁ ଯାହା ଜନ୍ମ ହେବାକୁ ଥିଲା, ପୁରାତନ ଯିହୁଦୀ ରୀତି ଥିଲା, ପ୍ରଥମ ସନ୍ତାନର ଜନ୍ମସିଦ୍ଧ ଅଧିକାର ଥାଏ, ପ୍ରଥମ ସନ୍ତାନ ଯିଏ ପ୍ରସବ କରିବ, ଏବଂ ତାହା ମନେ ରଖନ୍ତୁ ତାଙ୍କର ପ୍ରଥମ ସନ୍ତାନ ଥିଲା। ବାକି ପୁଅମାନଙ୍କ ମଧ୍ୟରୁ କାହାରିର ସେହି ସ୍ତ୍ରୀ ଦ୍ୱାରା ସନ୍ତାନ ହୋଇନଥିଲା, ଏହି ସମୟ ପର୍ଯ୍ୟନ୍ତ ତାହାର କୌଣସି ସନ୍ତାନ ନଥିଲା। ଏବଂ ଯେତେବେଳେ ତାର ପ୍ରଥମ ସନ୍ତାନ ଜନ୍ମ ହେଲା, ଏହା କେବଳ ଏକ ହାତ ଥିଲା ଏବଂ ଧାତ୍ରୀ ଜଣକ ତାର ଚାରିପାଖରେ ଏକ ଲାଲ ରଙ୍ଗର ଡୋରି ବାନ୍ଧି ଦେଲେ, କାରଣ ଏକ ଲାଲ ଡୋରି ମୁକ୍ତି ବିଷୟରେ କହିଥାଏ ଯେ କୁମାରୀ ମରିୟମଙ୍କର ପ୍ରଥମ ପୁତ୍ରଙ୍କ ଠାରେ ମୁକ୍ତିର ଲାଲ ଡୋରି ରହିବ। ଆଉ ଯେତେବେଳେ ସେ ତାର ହାତକୁ ଭିତରକୁ ଟାଣି ନେଲା, ଅନ୍ୟ ଜଣକଟି ପ୍ରଥମେ ବାହାରି ଆସିଲା। ଏବଂ ଯେତେବେଳେ ସେ ତାହା କଲା, ଧାତ୍ରୀ କହି ଉଠିଲେ, ତୁ ଏହା କାହିଁକି କଲୁ? ଅନ୍ୟଟି ପାଖରେ ଜନ୍ମସିଦ୍ଧ ଅଧିକାର ଅଛି। ତେଣୁ ତାହା ହିଁ ହେଉଛି ଯାହାକି ଆଦି ପୁସ୍ତକ 38ର ଅର୍ଥ ଅଟେ। ଆପଣ ଦେଖନ୍ତୁ ଯେ ପ୍ରଥମ ସନ୍ତାନଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ସୁଦ୍ଧା ରହିଥିଲା, ଯେ ପ୍ରଥମଟି ମୁକ୍ତିର ନିୟମ ଅଧୀନରେ ଥିଲା। ଆପଣ ଜାଣିଛନ୍ତି ଯେ ମୁଁ କହିଛି ସେହି ସାନ ଖଚର, ଆପଣ ଜାଣନ୍ତି ମୁଁ ଯାହା ବିଷୟରେ କହିଅଛି, ଯେ ତାର ଆଖି ଗୁଡିକ ଯାହା କିଛି ଅଧିକ, ତାର କାନ ଭାଙ୍ଗି ଯାଇଥିବ, ମାତ୍ର ଯଦି ସେ ଜନ୍ମସିଦ୍ଧ ଅଧିକାର ସହିତ ଜନ୍ମ ହୋଇଥାଏ, ତେବେ ଗୋଟିଏ ନିରୀହ ସିଦ୍ଧ ମେଷ ଶାବକ ତା ସ୍ଥାନରେ ମରିଥିଲା, ସେଠାରେ ତାହା ଅଟେ। ତେଣୁ ତାହା ଜନ୍ମସିଦ୍ଧ ଅଧିକାର ପାଇଁ ଥିଲା। ସେହି ପ୍ରଥମ ଶିଶୁ ଯାହା ମା ଠାରୁ ପ୍ରସବ କରିଥିଲା ଏବଂ ସେମାନେ ସେହି ହାତକୁ ଦେଖିଥିଲେ ଏବଂ ଜାଣିଥିଲେ ଯେ ଏହା ପୁନର୍ବାର ଫେରି ଯାଇପାରେ, ଏବଂ ଯେତେବେଳେ ସେ ଏହା ଦେଖାଇବାକୁ ଯେ ତା ପାଖରେ ଏହା ଅଛି, ନିଜର ହାତକୁ ବାହାର କଲା, ସେ ପ୍ରଥମ ଥିଲା। ସେହି ଧାତ୍ରୀ ଜଣକ ତାର ଚାରିଆଡେ ଲାଲ ରଙ୍ଗର ଡୋରିକୁ ବାନ୍ଧି ଦେଲେ ଆଉ ସେ ତାର ହାତକୁ ପଛକୁ ଟାଣି ନେଲା, ବୁଝିଲେ, ମାତ୍ର ସମ୍ପୂର୍ଣ୍ଣ ଭାବେ ସେ ପ୍ରଥମ ଥିଲା। ତା ସେହି ଲାଲ ରଙ୍ଗର ଡୋରି ଥିଲା, ସେହି ଲାଲ ରଙ୍ଗର ଡୋରି ବାଇବଲରେ ସର୍ବତ୍ର ତାହାର ଅର୍ଥ ଥିଲା ମୁକ୍ତି, ଯାହାକି ପ୍ରଥମ ସନ୍ତାନର ଆଗମନକୁ ସୂଚାଉଥିଲା। ପ୍ରଥମ ଜନ୍ମ ହୋଇଥିବା ଘୋଡ଼ା ପ୍ରଥମ ଜନ୍ମ ହୋଇଥିବା ଗାଈ ଏହା ଯାହା କିଛି ବି ଥିଲା, ପ୍ରଥମେ ଜନ୍ମ ହୋଇଥିବା ପ୍ରତ୍ୟେକ ସବୁ ଯାହା ପ୍ରସବ କରିଥିଲା ମୁକ୍ତି ଅଧୀନରେ ଥିଲା, ମୁକ୍ତ କରାଯିବାକୁ ପଡୁଥିଲା, ସବୁ କିଛିକୁ ମୁକ୍ତ କରିବାକୁ ପଡୁଥିଲା। ହାଲେଲୁୟା! ଓହ, ତାହା ମୋତେ ରୋମାଞ୍ଚିତ କରି ପକାଇଥାଏ। କଣ ଆପଣ ଏହା ବୁଝିଲେ କି? ପ୍ରଥମଟିକୁ ମୁକ୍ତ କରାଯିବାକୁ ପଡୁଥିଲା, ଏହା ଏକ ବ୍ୟବସ୍ଥା ଥିଲା। ପ୍ରଭୁଙ୍କର ନାମ ଧନ୍ୟ ହେଉ। ଏବଂ ଯେତେବେଳେ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ ସେ ସମଗ୍ର ଜଗତକୁ ମୁକ୍ତ କଲେ, ନିଶ୍ଚିତ ଭାବରେ ସେ କଲେ। ସେ ପୃଥିବୀରେ ସୃଷ୍ଟି ହୋଇଥିବା ପ୍ରତ୍ୟେକ ପ୍ରାଣୀଙ୍କର ମୁକ୍ତିକର୍ତ୍ତା ଥିଲେ, ସେ ମୁକ୍ତିକର୍ତ୍ତା ଥିଲେ, ଏବଂ ସେଥିରେ ସମସ୍ତ ମୁକ୍ତି ତାହାଙ୍କଠାରେ ରହିଅଛି। ଏବଂ ଅନ୍ୟ କୌଣସି ଉପାୟରେ ଆପଣ କେବେ ବି ଭଲ କାର୍ଯ୍ୟ ଦ୍ୱାରା ଆସିପାରନ୍ତି ନାହିଁ, ମଣ୍ଡଳୀକୁ ଯୋଗ କରିବା ଦ୍ୱାରା ନୁହେଁ, କିମ୍ବା ଏହା ଯାହା କିଛି ବି ହେଉ, ଆପଣଙ୍କୁ ତ ନିଶ୍ଚୟ ସେହି ଲାଲ ରଙ୍ଗର ଡୋରି ଦେଇ ସେହି ମୁକ୍ତିକର୍ତ୍ତା ସେ ମୁକ୍ତିକର୍ତ୍ତା ଜ୍ଞାତି ଦେଇ ହିଁ ଆସିବାକୁ ଅଛି। ଠିକ ଅଛି, ବର୍ତ୍ତମାନ ପରବର୍ତ୍ତୀଟି ହେଉଛି ଉପହାର ଗୁଡିକ କେଉଁଠାରେ ଅଛି? ପ୍ରକାଶିତ ବାକ୍ୟ 11 ଦୁଇ ସାକ୍ଷୀଙ୍କ ମୃତ୍ୟୁରେ ପଠାଯିବାକୁ ଥିବା ଉପହାର ଗୁଡିକ କଣ ଅଟେ? ଓ ଭାଇ ପାମର, ଯଦି ଆପଣ କିଛି ପ୍ରଶ୍ନ ପଚାରି ପାରନ୍ତି ନାହିଁ, ତେବେ ମୁକ୍ତି ଏଠାରେ ଏହି ଡୋରି ଗୁଡିକ, ଏହି ଲାଲ ରଙ୍ଗର ଡୋରି, ଆମେ ଦେଖୁ ଯେ ଏହାର ଅର୍ଥ ମୁକ୍ତି ଅଟେ। ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପ୍ରକାଶିତ ବାକ୍ୟ 11 ଉପହାର ଗୁଡିକ କଣ ଅଟେ? ଏକ ସମୟ ଆସୁଛି, ତେବେ ଏଠାରେ ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଯାଉଛି, ଯାହାକି ଅନ୍ୟ ରାତିରେ ଉତ୍ତର ଦିଆଯାଇଥିଲା। ମୋର ଜଣେ ପ୍ରଚାରକ ବନ୍ଧୁ ଜିହୁଦୀମାନଙ୍କ ବିଷୟରେ ଲେଖିଥିଲେ ଯେ ଏହା କିପରି ହେବ। ବର୍ତ୍ତମାନ ଏହି ଜିହୁଦୀମାନଙ୍କୁ 3.5 ବର୍ଷ ପ୍ରତିଜ୍ଞା କରାଯାଇଛି, କେତେ ଜଣ ତାହା ଜାଣନ୍ତି? 70 ସପ୍ତାହ ପ୍ରତିଜ୍ଞା କରାଯାଇଥିଲା। କହିଲେ ମସିହା ଆସିବେ ଏବଂ ମଧ୍ୟ ଭାଗରେ ବଳିଦାନ କରାଯିବେ। 3.5 ବର୍ଷ ଖ୍ରୀଷ୍ଟ ପ୍ରଚାର କରିଥିଲେ, 3.5 ବର୍ଷରେ ଠିକ ହତ୍ୟା କରାଯାଇଥିଲା। ସେ 3 ବର୍ଷ ଏବଂ 6 ମାସ ପ୍ରଚାର କଲେ, ଏବଂ ତାପରେ ଘୃଣ୍ୟ ବିଷୟ ଧ୍ୱଂସ କରିଥାଏ। ଉମାରର ସେହି ମନ୍ଦିରକୁ ପବିତ୍ର ଭୂମିରେ ରଖାଗଲା, ଯେପରିକି ପରମେଶ୍ୱର କହିଥିଲେ ଏହା ଘଟିବାର 2500 ବର୍ଷ ପୂର୍ବରୁ, ଯେ ଏହା ସେଠାରେ ଛିଡ଼ା ହୋଇଥିବ। ଭବିଷ୍ୟତ ବକ୍ତା ଏହା ଦେଖିଲେ ଓ ଏହାକୁ ଦେଖିଲେ ଏବଂ କହିଲେ ସେମାନେ ବିଜାତିମାନେ ରହିବେ, ସେଠାରେ ତାହାକୁ ଅଧିକାର କରିଥିବେ ଯେପର୍ଯ୍ୟନ୍ତ କି ବିଜାତିମାନଙ୍କର ସମୟ ଶେଷ ନ ହୋଇଯାଏ। ବର୍ତ୍ତମାନ ସେଠାରେ 3.5 ବର୍ଷର ପ୍ରତିଶ୍ରୁତି ଦିଆଯାଇଅଛି। ଯଦି ଆପଣ ଧ୍ୟାନ ଦେବେ, ପ୍ରକାଶିତ ବାକ୍ୟ 11 ଏହି ସାକ୍ଷୀମାନେ 1260 ଦିନ ଭବିଷ୍ୟତବାଣୀ କରନ୍ତି, ଠିକ 3.5 ବର୍ଷ ତେବେ, ଏବଂ ସେମାନେ ଚଟବସ୍ତ୍ର ପରିଧାନ କରିଥିଲେ। ବର୍ତ୍ତମାନ ସେମାନଙ୍କର ସେବା କାର୍ଯ୍ୟକୁ ଦେଖନ୍ତୁ ଯେ ସେମାନେ କଣ ଅଟନ୍ତି। ବର୍ତ୍ତମାନ ଏହି ଦୁଇ ସାକ୍ଷୀଙ୍କୁ ହତ୍ୟା କରାଯାଏ। ବର୍ତ୍ତମାନ ସେହି ବିଜାତି ମଣ୍ଡଳୀର ସ୍ୱର୍ଗାରୋହଣ ପରେ ସେମାନେ ଜିହୁଦୀମାନଙ୍କ ନିକଟକୁ ଫେରିଥିଲେ। ବିଜାତି ମଣ୍ଡଳୀ ବିବାହ ଭୋଜି ପାଇଁ ଘରକୁ ଚାଲି ଯାଇଥାଏ, ଏବଂ ଯେପରିକି ରିବିକାଙ୍କୁ ଇସାକଙ୍କ ସହିତ ଅବ୍ରାହମଙ୍କ ସ୍ଥାନକୁ ନିଆଗଲା ଓ ସେଠାରେ ବିବାହ ଅନୁଷ୍ଠିତ ହେଲା, ଆଉ ରିବିକା ଏବଂ ଇସାକ ଅବ୍ରାହମଙ୍କର ଥିବା ସମସ୍ତ ଜିନିଷର ସମ୍ପୂର୍ଣ୍ଣ ଅଧିକାର ସହିତ ବାହାରକୁ ଆସିଲେ, ତା ସବୁକିଛି ଇସାକଙ୍କ ପାଖକୁ ଗଲା ସମ୍ପୂର୍ଣ୍ଣ ଭାବରେ, ଏବଂ ଏହା ଇସାକଙ୍କ ନିକଟକୁ ସେ ପର୍ଯ୍ୟନ୍ତ ଆସିପାରି ନଥିଲା ଯେପର୍ଯ୍ୟନ୍ତ କି ପ୍ରଥମେ ଇସାକ ବିବାହ ହେଲେ ନାହିଁ। ଓହ, ହାଲେଲୁୟା! ସେଠାରେ ଆପଣ ଅଛନ୍ତି, ଏବଂ ଖ୍ରୀଷ୍ଟ ହୁଅନ୍ତି ପରମେଶ୍ୱର, ସେ ସିଦ୍ଧ କ୍ଷତପୂର୍ଣ୍ଣ ଶରୀରରେ ସମ୍ପୂର୍ଣ୍ଣ ଭାବରେ ସଦାକାଳ ନିମନ୍ତେ ଓ ଅନନ୍ତ କାଳ ଦେଇ ବାସ କରନ୍ତି। ଯେତେବେଳେ ମେଷଶାବକ ଏବଂ କନ୍ୟାର ସ୍ୱର୍ଗରେ ବିବାହ ହୁଏ, ସେ ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାରୀ ହୋଇ ବାହାରକୁ ଆସନ୍ତି ଅବିକଳ ଭାବରେ। ଇସାକ ଓ ରିବିକା ସମ୍ପୂର୍ଣ୍ଣ ଅଧିକାରୀ ହୋଇ ବାହାରି ଆସିଲେ, ଏବଂ ଯେତେବେଳେ ସ୍ୱର୍ଗରେ ଏହି ସମାରୋହ ଚାଲିଥାଏ, କନ୍ୟାର ସେହି ବିଜାତି କନ୍ୟାର ମହିମାରେ ରାଜକୁମାର ପରମେଶ୍ୱରଙ୍କ ପୁତ୍ରଙ୍କ ସହିତ ବିବାହ ହେଉଥାଏ। ଯେତେବେଳେ କି ସେମାନେ ବିବାହ କରୁଥାନ୍ତି, ସେଠାରେ 3.5 ବର୍ଷ ଥାଏ, ଯାହାକି ସେତେବେଳେ ଘଟିଥାଏ ଯେତେବେଳେ ମୂଷା ଏବଂ ଏଲିୟ, ଯାହାକି ମୂଷା କେବେ ଅନୁପସ୍ଥିତ ନଥିଲେ, ନା ତାଙ୍କ ଶରୀରକୁ ନେଇ ନିଆଯାଇଥିଲା, ସ୍ୱର୍ଗଦୂତମାନେ ତାଙ୍କୁ ନେଇଯାଇଥିଲେ, ସେ କ୍ଷୟ ପାଇନଥିଲେ, ସେ ଦୂଷିତ ହୋଇନଥିଲେ, ସେ ଖ୍ରୀଷ୍ଟଙ୍କର ଏକ ସିଦ୍ଧ ପ୍ରତିଚିତ୍ରଣ ଥିଲେ। ସେ ମୃତ୍ୟୁବରଣ କରିଥିଲେ ଏବଂ ଦୂତମାନେ ତାଙ୍କୁ ନେଇଯାଇଥିଲେ, ଏବଂ ଏପରିକି ଶୈତାନ ମଧ୍ୟ ଜାଣିଲା ନାହିଁ ଯେ ତାଙ୍କୁ କେଉଁଠାରେ ସମାଧି ଦିଆଯାଇଅଛି। ଆଉ ତାଙ୍କ ସମାଧି ବିଷୟରେ ସେହି ପରାକ୍ରମୀ ସ୍ୱର୍ଗଦୂତ ମିଖାଏଲଙ୍କ ସହ ବିବାଦ କରିବାକୁ ଚେଷ୍ଟା କରିଥିଲା। ତାହିଁ ଅଟେ ଯାହାକି ବାଇବେଲ କୁହେ, ପରମେଶ୍ୱର ତାଙ୍କୁ ସ୍ୱର୍ଗାରୋହଣରେ ଗ୍ରହଣ କରି ନେଇଥିଲେ। ଏବଂ ଏଲିୟ ଯେତେବେଳେ ସେ ସେଠାକୁ ଯାଉଥିଲେ, ପରମେଶ୍ୱରଙ୍କ ଜଣେ ଭବିଷ୍ୟତ ବକ୍ତା ଜର୍ଦ୍ଦନ ନଦୀକୁ ଚାଲିକରି ଗଲେ, ନିଜର ଚାଦରକୁ ନେଲେ ଓ ଜଳକୁ ଆଘାତ କଲେ, ଆଉ ତାହା ଡାହାଣ ଓ ବାମ ଦୁଇ ଭାଗରେ ବିଭକ୍ତ ହୋଇଗଲା। ସେ ପର୍ବତ ଉପରକୁ ଚାଲିଗଲେ। ଇଲିସା କହିଲେ, ତୁମେ ମୋତେ କଣ ପାଇଁ ଅନୁସରଣ କରୁଅଛ? ସେ ଉତ୍ତର ଦେଲେ, ମୁଁ ତୁମ ଆତ୍ମାର 2 ଗୁଣ ଅଂଶ ଚାହୁଁଅଛି। ଏଲିୟ କହିଲେ, ତୁମେ ଏକ କଠିନ ବିଷୟ ମାଗିଛ, କିନ୍ତୁ ମୁଁ ଯିବାବେଳେ ଯଦି ତୁମେ ମୋତେ ଦେଖିବ। ସେ ତାଙ୍କ ଉପରେ ନଜର ରଖିଥିଲେ। ଆଉ କିଛି ସମୟ ପରେ ସ୍ୱର୍ଗରୁ ଏକ ଅଗ୍ନିମୟ ରଥ ଏବଂ ଅଗ୍ନିମୟ ସ୍ୱର୍ଗଦୂତମାନେ ଅଗ୍ନିମୟ ଘୋଡ଼ାମାନ ଆସିଲେ ଆଉ ଏଲିୟ ତାହା ଉପରେ ଚଢ଼ି ମହିମାକୁ ଚାଲିଗଲେ। ସେ କଦାପି ମୃତ୍ୟୁକୁ ଆସ୍ୱାଦନ କଲେ ନାହିଁ, ରୂପାନ୍ତରିତ ହୋଇଥିଲେ, ତାଙ୍କୁ ତ ମରିବାକୁ ଅଛି। ଏବଂ ଯଦି ଆପଣ ପ୍ରକାଶିତ ବାକ୍ୟ 11 ଏହି ଦୁଇ ଭବିଷ୍ୟତ ବକ୍ତାଙ୍କୁ ଦେଖିବେ, ସେମାନେ ଠିକ୍ ସେହି ସମାନ କାର୍ଯ୍ୟ କରନ୍ତି ଯାହାକି ମୂସା ଓ ଏଲିୟ କରିଥିଲେ। ଆପଣ କୁହନ୍ତି, ଭାଇ ବ୍ରାନହମ୍, କଣ ଆପଣଙ୍କର କହିବାର ଅଭିପ୍ରାୟ ଏହା ଯେ ଏଲିୟ ଏବଂ ମୂସା ଏବେ ସୁଦ୍ଧା ଜୀବିତ ଅଛନ୍ତି? ନିଶ୍ଚିତ ଭାବରେ, କାହିଁକି ରୂପାନ୍ତରଣ ପର୍ବତ ପୂର୍ବରୁ, ରୂପାନ୍ତରଣ ପର୍ବତରେ ଯୀଶୁ କାଲବୋରୀକୁ ଯିବା ପୂର୍ବରୁ ସେଠାରେ ଉଭୟ ମୂସା ଏବଂ ଏଲିୟ ଛିଡ଼ା ହୋଇ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ନିଶ୍ଚିତ ଭାବରେ ସେମାନେ କରିଥିଲେ, ସେମାନେ ମରିନାହାନ୍ତି ଏବଂ ସେମାନେ କଦାପି ମରିନଥିଲେ। ସେମାନେ ମରଣଶୀଳ ଅଟନ୍ତି, ସେମାନଙ୍କୁ ମରିବାକୁ ଅଛି, ତେଣୁ ସେମାନେ କେବଳ ସେହି ସମୟକୁ ଅପେକ୍ଷା କରି ଏକ ଗୌରବମୟ ଅବସ୍ଥାରେ ରହିଛନ୍ତି। ଏବଂ ତାପରେ ଯେତେବେଳେ ସେମାନେ ଫେରିଆସନ୍ତି ଓ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମର ଅଭିଷେକରେ ଠିକ 3.5 ବର୍ଷ ପ୍ରଚାର କରନ୍ତି, ଯେତେବେଳେ କି ଆଶୀର୍ବାଦକୁ ବିଜାତିମାନଙ୍କ ଠାରୁ ନେଇ ନିଆଯାଏ ଏବଂ ମଣ୍ଡଳୀକୁ ଉପରକୁ ନେଇ ନିଆଯାଏ, ପୁଣି ସେହି ଶୀତଳ ଆନୁଷ୍ଠାନିକ ମଣ୍ଡଳୀକୁ ସାମ୍ୟବାଦୀ ଏବଂ ରୋମାନ ଗୋଷ୍ଠୀ ଦ୍ୱାରା କୁକୁର ଭଳି ଶିକାର କରାହୁଏ, ଆଉ ଯେତେବେଳେ ସେମାନେ ଶିକାର କରାଯାଇ ହତ୍ୟା କରାଯାଆନ୍ତି ସେତେବେଳେ ସେମାନେ ବଧ କରାଯାଆନ୍ତି। ଏହି ଭବିଷ୍ୟତ ବକ୍ତାମାନେ 3.5 ବର୍ଷ ପ୍ରଚାର କରନ୍ତି ଏବଂ ବାଇବେଲ କୁହେ ଯେ ସେମାନଙ୍କୁ ସେହି ମହାନ ରାସ୍ତା ଗୁଡ଼ିକରେ ହତ୍ୟା କରାଯାଏ, ଆତ୍ମିକ ଭାବରେ ଯାହାକୁ ସଦମ ଏବଂ ମିଶର କୁହାଯାଏ, ଯେଉଁଠାରେ ଆମ ପ୍ରଭୁଙ୍କୁ କୃଷାର୍ପିତ କରାଯାଇଥିଲା। ତା ତ ପଛରେ ଜେରୁସାଲମ ଅଟେ। ଦେଖନ୍ତୁ, ପଛରେ ଜେରୁସାଲମରେ ଆତ୍ମିକ ଭାବରେ ଯାହାକୁ ଡକାଯାଏ। ଏବଂ ସେମାନେ 3 ଦିନ ଓ ରାତି ରାସ୍ତାରେ ପଡ଼ି ରହିଲେ, ଆଉ ତାପରେ 3.5 ଦିନର ଶେଷରେ ଜୀବନର ଆତ୍ମା ସେମାନଙ୍କ ଭିତରକୁ ଆସେ ଏବଂ ସେମାନେ ଜୀବିତ ହୋଇ ଉଠନ୍ତି। ସେମାନଙ୍କୁ ଅନ୍ୟ ମର୍ତ୍ତ ମଣିଷ ପରି ମରିବାକୁ ପଡ଼ିଥିଲା, ସେମାନଙ୍କୁ ତାହା କରିବାକୁ ପଡ଼ିଥିଲା। ଏବଂ ଯେତେବେଳେ ସେମାନେ ଏହି ଦୁଇ ପ୍ରଚାରକଙ୍କୁ ବଧ କଲେ, ସେମାନେ ଭୁଲ ବିରୁଦ୍ଧରେ ପ୍ରଚାର କରିଥିଲେ ଏବଂ ସେମାନେ ସ୍ୱର୍ଗରୁ ଅଗ୍ନି ଡାକି ଆଣିଥିଲେ। କିଏ ତାହା କରିଥିଲା ବୁଝିଲେ? ସେମାନେ ସ୍ୱର୍ଗରୁ ମହାମାରୀ ଗୁଡ଼ିକୁ ଡାକି ଆଣିଥିଲେ ଓ ପୃଥିବୀକୁ ଅତି ଶୀଘ୍ର ଆଘାତ କରିଥିଲେ ଏବଂ ଯେକୌଣସି ସମୟରେ ଯାହା ସେମାନେ ଚାହିଁଥିଲେ। ଏବଂ ସେମାନେ ସ୍ୱର୍ଗରୁ ଅଗ୍ନି ଡାକି ଆଣିଥିଲେ ଏବଂ ସେମାନେ ଯେତେ ଦିନ ଚାହିଁଲେ ଆକାଶରୁ ବର୍ଷା ପଡ଼ିବା ବନ୍ଦ କରିଦେଇଥିଲେ। ସେ କିଏ ଥିଲେ? ଅବିକଳ ଭାବରେ ମୂସା ଏବଂ ଏଲିୟ, ଏବଂ ସେଠାରେ ସେହି ଦୁଇ ଜଣ ସାକ୍ଷୀ ଅଛନ୍ତି। ଏବଂ ଯେତେବେଳେ ସେମାନେ ସେମାନଙ୍କର ପ୍ରଚାର ଦ୍ୱାରା ମଣ୍ଡଳୀ କିମ୍ବା ଜଗତକୁ ଯାତନା ଦେଇଥିଲେ ଓ ଯିହୁଦୀମାନଙ୍କୁ ପୁନର୍ବାର ଗ୍ରହଣ କରି ସେମାନଙ୍କୁ ପ୍ରାୟଶ୍ଚିତ ନିମନ୍ତେ ଫେରାଇ ଆଣିଥିଲେ, ସେମାନଙ୍କୁ ବିଶ୍ୱାସ କରିବା ନିମନ୍ତେ ଫେରାଇ ଆଣିଥିଲେ, ଯେତେବେଳେ ସେମାନେ ଯୀଶୁଙ୍କୁ କନ୍ୟା ପାଇଁ ଆସୁଥିବାର ଦେଖନ୍ତି, ସେମାନେ କହିବେ, ହେଇ ଦେଖ, ଏହା ହେଉଛନ୍ତି ଆମର ପରମେଶ୍ୱର ଯାହାଙ୍କୁ ଆମେ ଅପେକ୍ଷା କରିଥିଲୁ, ତାହା ହେଉଛନ୍ତି ସେ। କିନ୍ତୁ ସେମାନଙ୍କ ପାଇଁ ଆସୁନାହାନ୍ତି, ସେ ତାହାଙ୍କର କନ୍ୟା ପାଇଁ ଆସୁଅଛନ୍ତି। ଏବଂ ତାହାଙ୍କର କନ୍ୟା ଯେତେବେଳେ ଜୋସେଫ ମିଶରକୁ ଗଲେ, ସେ ନିଜ ଭାଇମାନଙ୍କୁ ସାଙ୍ଗରେ ନେଇନଥିଲେ, ମାତ୍ର ସେଠାରେ ସେ ନିଜର କନ୍ୟାକୁ ପାଇଥିଲେ ସମ୍ପୂର୍ଣ୍ଣ ଭାବରେ। କିନ୍ତୁ ଯେତେବେଳେ ସେ ଆପଣାକୁ ନିଜ ଭାଇମାନଙ୍କ ନିକଟରେ ପ୍ରକଟ କଲେ, ସେଠାରେ କେହି ବି ଉପସ୍ଥିତ ନଥିଲେ, ତା ଅବିକଳ ଠିକ ଅଟେ। ଏବଂ ଯେତେବେଳେ ସେ ନିଜକୁ ଏହି ଯିହୁଦୀମାନଙ୍କ ନିକଟରେ ପ୍ରକଟ କରନ୍ତି, ସେଠାରେ ଯିହୁଦୀମାନଙ୍କ ବ୍ୟତୀତ ଆଉ କେହି ରହିବେ ନାହିଁ, ସେଠାରେ ସେମାନେ ଅଛନ୍ତି ଯେଉଁମାନେ କି ଜୋସେଫଙ୍କୁ ହତ୍ୟା କରିଥିଲେ, ସେଠାରେ ଛିଡ଼ା ହୋଇଥିଲେ। ଆଉ ସେ କହିଲେ, ତେବେ ମୁଁ ତୁମର ଭାଇ ଜୋସେଫ ଅଟେ, ଆଉ ସେ କାନ୍ଦିଲେ। ଆଉ ସେମାନେ କହିଲେ, ବର୍ତ୍ତମାନ ଆମେ ଜାଣୁ ଯେ ଆମେ ଏହା ପ୍ରତିବଦଳରେ ପାଇବାକୁ ଯାଉଅଛୁ, କାରଣ ଆମେ ତାଙ୍କୁ ହତ୍ୟା କରିଥିଲୁ। ସେହି ସମାନ ବିଷୟ, ସେହି ଯିହୁଦୀମାନେ ବର୍ତ୍ତମାନ ସମୟକୁ ଆସିବା ପୂର୍ବରୁ ସେହି ବଡ଼ ସଙ୍କଟର ସମ୍ମୁଖୀନ ହେବେ, ସେହି ନିର୍ଯାତନା ଯାହା ସେମାନଙ୍କୁ ମାତୃଭୂମିକୁ ଫେରାଇ ଆଣିବ। ଏହା ତ ସେମାନଙ୍କୁ ଏକ ଦଳେ ମେଣ୍ଢା ପରି କାର୍ମେଲ ପର୍ବତକୁ ଘୋଡ଼ାଇ ଆଣିବା ସଦୃଶ ଅଟେ। ଯେତେବେଳେ ପ୍ରଭୁ ଯୀଶୁ ତାହାଙ୍କର କନ୍ୟା ପାଇଁ ଆସିବେ ଏବଂ ସେମାନେ ତାହାଙ୍କୁ ଦେଖିବେ, ସେମାନେ କହିବେ, ଏହା ତ ସେହି ଜଣ କାହିଁ ଅଟନ୍ତି ଯାହାଙ୍କର ପାଇଁ ଆମେ ଅପେକ୍ଷା କରିଥିଲୁ, ସେଠାରେ ଅଛନ୍ତି, ସେ ନିଜ ପକ୍ଷରେ ଆରୋଗ୍ୟତା ସହିତ ଉଠି ଆସିବେ, ତାହା ଠିକ ଅଟେ। ଆଉ ସେହି ମଣ୍ଡଳୀ ଯିହୁଦୀମାନଙ୍କର ଅବଶିଷ୍ଟ ସମୂହ, ଯେତେବେଳେ ସେମାନେ ଅବଶେଷରେ ଏହି ଦୁଇ ଭବିଷ୍ୟତ ବକ୍ତାଙ୍କୁ ବଧ କରନ୍ତି ଏବଂ ସେମାନେ ଆତ୍ମିକ ଭାବରେ କୁହାଯାଉଥିବା ସଦମ ଏବଂ ମିଶର ନାମକ ରାସ୍ତାରେ ପଡ଼ି ରହିଥିବେ, ଯେଉଁଠାରେ ଆମ ପ୍ରଭୁଙ୍କୁ କୃଷାର୍ପିତ କରାଯାଇଥିଲା, ସେମାନେ ପରସ୍ପରକୁ ଉପହାର ପଠାନ୍ତି, ଜଗତ କରିଥାଏ। ବର୍ତ୍ତମାନ ଭାଇ ପାମର ଆପଣ ଏଠାରେ ଅଛନ୍ତି, ପଛକୁ ଫେରି ରୋମାନ ଇତିହାସକୁ ଦେଖନ୍ତୁ ଏବଂ ଆପଣ ପାଇବେ ଯେ ସମଗ୍ର ବିଶ୍ୱରେ କେବଳ ଗୋଟିଏ ହିଁ ରାଷ୍ଟ୍ର ଅଛି ଯାହାକି କେବେ ଗୋଟିଏ ଯୁଦ୍ଧ ପରେ ଉପହାର ପଠାଇଥିଲା, ତାହା ହେଉଛି ରୋମାନ ସାମ୍ରାଜ୍ୟ। ସେଇଥିପାଇଁ ମୁଁ କହିଥାଏ ଯେ ଖ୍ରୀଷ୍ଟାରୀ ରୋମରୁ ବାହାରେ, ସେହି ପଶୁ ରୋମରୁ ବାହାରି ଥାଏ, ଏହା ମସ୍କୋରୁ ବାହାରି ପାରେ ନାହିଁ, ଏହା ରୋମରୁ ଆସିଥାଏ। ସେହି ଲାଲ ଅଜଗର ଯାହାକି ସେହି ସ୍ତ୍ରୀ ଲୋକ ପାଖରେ ଛିଡ଼ା ହୋଇଥାଏ ଯେ ସେହି ଶିଶୁକୁ ଜନ୍ମ ହେବା ମାତ୍ରକେ ଗ୍ରାସ କରିବ, ସେହି ଶୟତାନ, ସେହି ଶୟତାନ କେଉଁଠାରେ ଥିଲା? ଏହା କିଏ ଥିଲା? କାଇସର ଅଗଷ୍ଟସ, ଯିଏକି ଲୋକ ପଠାଇ 2 ବର୍ଷ ତଳେ ଥିବା ସମସ୍ତ ବାଳକମାନଙ୍କୁ ବଧ କରିଥିଲା। ସେହି ଲାଲ ଅଜଗର, ସେହି ଅଜଗର ପଶୁ ଅର୍ଥ ଶକ୍ତି, ରୋମାନ ଶକ୍ତି ନିର୍ଯାତନା ଦେଇଥିଲା ଏବଂ ଖ୍ରୀଷ୍ଟ ଶିଶୁକୁ ଖୋଜିବାକୁ ଚେଷ୍ଟା କରିଥିଲା। ଏବଂ ସେହି ସମାନ ବିଷୟ ପ୍ରତ୍ୟେକ ଥର ଯେତେବେଳେ ସେହି ରୋମିଓମାନେ, ସେହି ପୁରାତନ ପ୍ରତିମା ପୂଜକ ପାଗାନ ରୋମିଓମାନେ ଏକ ବଡ଼ ବିଜୟ ଲାଭ କରୁଥିଲେ, ସେମାନେ ପରସ୍ପର ଜଣେ ଅନ୍ୟକୁ ଧଳାପଥର ଓ ସବୁକିଛି ପଠାଉଥିଲେ, ସେହିପରି ଉପହାର ସ୍ୱରୂପ ସ୍ମାରକ ଭାବରେ। ତେଣୁ ସେହି ପଥର ଗୁଡ଼ିକ ଯାହାକି ଥିଲା, ଏହା ଯାହା ଥିଲା, ତାହା ରୋମିଓ ମଣ୍ଡଳୀ ମଧ୍ୟରେ ପଠାଯାଇଥିବା ଛୋଟ ଉପହାର ମାନ ଥିଲା। ନିଶ୍ଚିତ ଭାବରେ ଠିକ୍ ଏହା ହେବା ଆବଶ୍ୟକ। ମୁଁ ଠିକ୍ ସେଠାରେ ଭ୍ୟାଟିକାନ୍ ସିଟିରେ ଛିଡ଼ା ହୋଇ ତାହାକୁ ବାଇବେଲ ସହିତ ଯାଞ୍ଚ କରିଥିଲି। ସେହି ପୋପ୍ ଏକ ତ୍ରିସ୍ତରୀୟ ମୁକୁଟ ପିନ୍ଧିଥିଲେ, ଭାଇକାରିୟସ୍ ହିଲିଦେଇ। ସେହି ସମସ୍ତ ବିଷୟ ଯାହା ମୁଁ ଶୁଣିଅଛି ଏବଂ ପ୍ରଭୃତି ବିଷୟମାନ, ଏହା ସମ୍ପୂର୍ଣ୍ଣ ଭାବେ ସତ୍ୟ ଅଟେ। ଏକ ଧାର୍ମିକ ଗୋଷ୍ଠୀ ଯାହାକି ସ୍ୱର୍ଗତଳେ ପ୍ରତ୍ୟେକ ରାଷ୍ଟ୍ରକୁ ଶାସନ କରେ ଏବଂ ତାହା କରିଥାଏ, ସେଠାରେ ତାହା ଅଟେ, ତାହା ସେହିପରି ଅଟେ। କ୍ୟାଥୋଲିକ ଲୋକଙ୍କ ବିରୁଦ୍ଧରେ କିଛି ନୁହେଁ, ନା ଆଜ୍ଞା, ସେମାନେ ଅନ୍ୟ ଯେକୌଣସି ଲୋକମାନଙ୍କ ପରି ଭଲ ଅଟନ୍ତି, କିନ୍ତୁ ସେମାନଙ୍କର ଧର୍ମ ଏହି ବାଇବେଲ ଅନୁସାରେ ଭୁଲ ଅଟେ। ଯଦି ଏହି ବାଇବେଲ ଠିକ୍ ଅଟେ, ତେବେ ସେମାନେ ଭୁଲ ଅଟନ୍ତି। ସେମାନେ କୁହନ୍ତି ଯେ ସେମାନେ ତାହା ନୁହନ୍ତି, ବାଇବେଲ କ'ଣ କହୁଛି ସେଥିରେ କିଛି ଫରକ ପଡ଼େ ନାହିଁ, ଏହା ତ ମଣ୍ଡଳୀ ଯାହା କୁହେ। ଆମେ ବିଶ୍ୱାସ କରୁ ଯେ ବାଇବେଲ ସର୍ବୋଚ୍ଚ ଅଧିକାର ସହିତ କଥା କୁହେ, ନିଶ୍ଚିତରେ ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ। ତେଣୁ ଆପଣ ଦେଖନ୍ତୁ ଏଠାରେ ଏହି ପ୍ରକାଶିତ ବାକ୍ୟରେ ଏହି ପଥର ଗୁଡ଼ିକ ଯାହାକି ସେତେବେଳେ ପଠାଯାଇଥିଲା, ସେହି ପଥର ଗୁଡ଼ିକ ଅଟେ ଯାହାକି ପରସ୍ପରକୁ ପଠାଯାଇଥିବା ଉପହାର ମାନ ଥିଲା, ଯାହାକି କେବଳ ଏହା ଦେଖାଇବାକୁ ଯାଏ। ବାଇବେଲ କୁହେ, ପ୍ରକାଶିତ ବାକ୍ୟ ଏଠାରେ କୁହେ, ଯାହାର ଜ୍ଞାନ ଅଛି ସେ ପଶୁର ସଂଖ୍ୟା ଗଣନା କରୁ, ଯାହାର ଜ୍ଞାନ ଅଛି ସେ ଅମୁକ ଅମୁକ କରୁ, ଯାହାର କିଛି ବିଶେଷ ବରଦାନର ଆତ୍ମା ଅଛି ସେ ଅମୁକ ଅମୁକ କରୁ। କଣ ଆପଣ ଦେଖୁଛନ୍ତି ଯେ ମଣ୍ଡଳୀ କେତେ ସାନ ଅଟେ? ଆଜି ସକାଳେ ଜଣେ ଯୁବା ଲୋକ ମୋତେ ଆତ୍ମିକ ବରଦାନ ପରଭାଷାରେ କଥା ହେବା ବିଷୟରେ ପଚାରିଥିଲେ। ଜଣେ ଯୁବା ଲୋକ ବହୁତ ନିଷ୍ଠାବାନ, ମୁଁ ବିଶ୍ୱାସ କରେ ଯେ ସେ ଏହି କୌଣସି ଦିନମାନଙ୍କ ମଧ୍ୟରୁ ଦିନେ ଜଣେ ସେବକ ହେବେ। ଏବଂ ମଣ୍ଡଳୀ ବିଷୟରେ ମୁଁ କହିଲି, ଏହାର ଏପରି ଅନେକ କିଛି ବିଷୟ ଅଛି ଯାହାକି ଶାରୀରିକ ଅଟେ, ଆମେ ତାହା ଚାହୁଁନାହୁଁ, କିନ୍ତୁ ଆମେ ତ ପ୍ରକୃତ ବିଷୟ ଚାହୁଁ, ଆମେ ତାହା ପାଇବାକୁ ଇଚ୍ଛା କରୁ। ଆପଣ ଏହାକୁ ମଣ୍ଡଳୀରେ ଶିକ୍ଷା ଦେବା ପାଇଁ ଯାଇପାରିବେ ନାହିଁ। ପ୍ରଥମ ବିଷୟ ଆପଣ ଜାଣନ୍ତି, ଯାହା ଆପଣ ପାଇବେ, ଜଣକା ପାଖରେ ପରଭାଷା ଅଛି, ଜଣକା ପାଖରେ ଏକ ଗୀତ ଅଛି, ତାପରେ ଆପଣଙ୍କୁ ସେହି ବିଷୟ ନେଇ ସଂଘର୍ଷ କରିବାକୁ ପଡ଼ିଥାଏ। ମାତ୍ର ଯେତେବେଳେ ପରମେଶ୍ୱର ସାର୍ବଭୌମ ଭାବରେ ଏକ ବରଦାନ ଦିଅନ୍ତି, ଏହା ଆପଣଙ୍କୁ ପ୍ରକାଶ କରିବ, ତାହା ଠିକ୍ ଅଟେ। ଦେଖନ୍ତୁ, ତାହା ହେଉଛି ପରମେଶ୍ୱରଙ୍କ ଉପହାର, ତାହା ହିଁ ଅଟେ ଯାହାକି ସେ ଜୟଲାଭ କରିବା ନିମନ୍ତେ ମଣ୍ଡଳୀ ନିକଟକୁ ପ୍ରେରଣ କରନ୍ତି। ବର୍ତ୍ତମାନ ସେହି ଖ୍ରୀଷ୍ଟ ବିରୋଧୀ ପାଖରେ ଏପରି କିଛି ସପକ୍ଷ ଏବଂ ବିପକ୍ଷର ବିଷୟ ରହିଛି, ତାହାଠାରେ ଏହାକୁ କରିବାର ସେହି ବିକୃତ ଉପାୟ ରହିଛି, ଏବଂ ତାହା ହିଁ ହେଉଛି ରୋମାନ ସାମ୍ରାଜ୍ୟ, ଯାହାକି ପରସ୍ପର ଜଣେ ଅନ୍ୟକୁ ଉପହାର, ପ୍ରାକୃତିକ ଉପହାର ପଠାଇଥିଲା। ପରମେଶ୍ୱର ଜୟଲାଭ କରିଥିବା ଲୋକମାନଙ୍କ ପାଖକୁ ଆତ୍ମିକ ଉପହାର ମାନ ପଠାନ୍ତି, ରୋମାନ ପରସ୍ପର ଜଣେ ଅନ୍ୟକୁ ପ୍ରାକୃତିକ ଉପହାର ପଠାନ୍ତି। ଆମେ ବିଶ୍ୱାସ କରୁ ଯେ ପବିତ୍ର ଆତ୍ମା ଏକ ଆତ୍ମା ଅଟନ୍ତି, ଆମେ ଏହାକୁ ଉର୍ଦ୍ଧ୍ୱରୁ ଆସିଥିବା ଏକ ବାପ୍ତିସ୍ମ ଦ୍ୱାରା ଗ୍ରହଣ କରିଥାଉ। କ୍ୟାଥୋଲିକ ମଣ୍ଡଳୀ ଶିକ୍ଷା ଦିଏ ଏକ ପବିତ୍ର ୟୁକାରିସ ରୋଟି, ଯାହାକି ଖ୍ରୀଷ୍ଟଙ୍କ ଶରୀର ଅଟେ। ଯେତେବେଳେ ଆପଣ ଏହି ରୋଟି ଏବଂ କୋଷରକୁ ଗ୍ରହଣ କରନ୍ତି, ଏହା ହେଉଛି ସେହି ପବିତ୍ର ଆତ୍ମା, ସେହି ପବିତ୍ର ଆତ୍ମା, ସେହି ପବିତ୍ର ୟୁକାରିସ ରୋଟି, ବୁଝିଲେ? ଆମେ ବିଶ୍ୱାସ କରୁ ଏହା ଏକ ରୋଟି ଖଣ୍ଡକ ଅଟେ, ଆମେ ବିଶ୍ୱାସ କରୁନାହୁଁ ଯେ ଏହା ଖ୍ରୀଷ୍ଟଙ୍କ ଶରୀର ଅଟେ। ଆମେ ଏହାକୁ କିଛି ମିନିଟରେ ନେବାକୁ ସ୍ଥିର କରୁଛୁ। ଆମେ ବିଶ୍ୱାସ କରୁ ଯେ ଏହା ଖ୍ରୀଷ୍ଟଙ୍କ ଶରୀରକୁ ନିଦର୍ଶିତ କରେ, କିନ୍ତୁ ଏହା ନୁହେଁ, ତାହା ହିଁ ସେହି ପାର୍ଥକ୍ୟ କ୍ୟାଥୋଲିକ ଏବଂ ପ୍ରୋଟେଷ୍ଟାଣ୍ଟ ଶିକ୍ଷା ମଧ୍ୟରେ ଅଟେ, ବୁଝିଲେ? କ୍ୟାଥୋଲିକ ମଣ୍ଡଳୀ କୁହେ, ସେହି ଶରୀର ହେଉଛି, ସେହି ରୋଟି ହେଉଛି ଆକ୍ଷରିକ ଶରୀର, ଏହାକୁ ପରିବର୍ତ୍ତନ କରିବାର ମଣ୍ଡଳୀ ପାଖରେ ଶକ୍ତି ଅଛି। କଣ ଆପଣ କେବେ ଜଣେ କ୍ୟାଥୋଲିକ ବ୍ୟକ୍ତିଙ୍କୁ ଏକ ଗୀର୍ଜା ଦେଇ ଯାଉଥିବା ବେଳେ ତାହାର ମୁଣ୍ଡ ନୁଆଇ କ୍ରସ କରୁଥିବାର ଦେଖିଛନ୍ତି କି? ଏବଂ ଯେହେତୁ ସେହି ଛୋଟ ଆରାଧନାଳୟ ତଳେ ଥିବା ସେହି ଗୀର୍ଜା ଘରେ ସେହି ଛୋଟ ଜ୍ୟୋତି ଜଳୁଅଛି, ସେଠାରେ ଏକ ଛୋଟ ଜ୍ୟୋତି ରହିଥାଏ ଏବଂ ସେହି କୋଷର ରୋଟି ସେଠାରେ ରଖାଯାଇଥାଏ ଏବଂ ତାହା ଖ୍ରୀଷ୍ଟଙ୍କ ଶରୀର ଅଟେ। ଏବଂ ଯେତେବେଳେ ଆପଣ ତାହା ଗ୍ରହଣ କରନ୍ତି, ଆପଣ ସମ୍ପୂର୍ଣ୍ଣ ଭାବରେ ନିଜର ପ୍ରଥମ ପ୍ରଭୁଭୋଜରେ ଆଉ ନିଜର ସ୍ୱୀକାରୋକ୍ତି ଇତ୍ୟାଦି ଉପରେ ଖ୍ରୀଷ୍ଟଙ୍କ ଆକ୍ଷରିକ ଶରୀରକୁ ଗ୍ରହଣ କରୁଥାନ୍ତି। ଆପଣ ଆକ୍ଷରିକ ଭାବରେ ଖ୍ରୀଷ୍ଟଙ୍କ ଶରୀରକୁ ଗ୍ରହଣ କରୁଅଛନ୍ତି। ଆମେ କହୁ ଯେ ଏହା ଖ୍ରୀଷ୍ଟଙ୍କ ଶରୀରକୁ ନିଦର୍ଶିତ କରେ। ଦେଖନ୍ତୁ, ଏହା ଜଗତରେ କିଛି ନୁହେଁ, କେବଳ ଖଣ୍ଡେ ରୁଟି ମାତ୍ର, ଏବଂ ଏଥିରେ କିଛି ଯାଏ ଆସେ ନାହିଁ ଯେ ଏହା ରୁଟି ସୁଦ୍ଧା ନୁହେଁ। ଯଦି ଏହା ଅନ୍ୟ କିଛି ବି ଥିଲା, ଏହାକୁ ତ ସମାନ ଭାବରେ ହିଁ ନିଦର୍ଶିତ କରିବାକୁ ଥିଲା, ଠିକ୍ ଅବିକଳ ଭାବରେ। ସେମାନେ ହେଅନ୍ତୁ କି ଅବା ଏହି ଲୋକମାନଙ୍କ ପରି ଯେଉଁମାନେ କି କୁହନ୍ତି, ମୁଁ ଏକ ଜଳକୁଣ୍ଡରେ ବାପ୍ତିଜିତ ହେବି ନାହିଁ, ମୁଁ ନଦୀରେ ବାପ୍ତିଜିତ ହେବାକୁ ଚାହେଁ। ଯେପର୍ଯ୍ୟନ୍ତ ଆପଣ ବାପ୍ତିଜିତ ହେଉଅଛନ୍ତି, ଏଥିରେ କି ଫରକ ପଡ଼େ? ଯଦି ଏହା ଏକ ଜଳକୁଣ୍ଡରେ ଅଟେ, ଏବଂ କାହିଁକି ଫିଲିପ ଏକ ଜଳକୁଣ୍ଡରେ ବାପ୍ତିଜିତ ହୋଇଥିଲେ ଯେତେବେଳେ ସେହି ନପୁଂସକ ବାପ୍ତିଜିତ ହେଲେ? ଯେତେବେଳେ ଫିଲିପ ସେହି ନପୁଂସକକୁ
ଜଳକୁଣ୍ଡରେ ବାପ୍ତିଜିତ କଲେ।
ପବିତ୍ର ଆତ୍ମା ତାଙ୍କୁ ଏତେ ମାତ୍ରାରେ ଆବରି ନେଲେ ଯେ ସେ ଫିଲିପଙ୍କୁ ଧରି ନେଇଗଲେ। ସେ ଆଉ 200 ମାଇଲ ପର୍ଯ୍ୟନ୍ତ ଦେଖାଗଲେ ନାହିଁ। ତାଙ୍କୁ ଆତ୍ମାରେ ଧରି ନେଲେ, ତାଙ୍କୁ 200 ମାଇଲ ଯିବା ନିମନ୍ତେ ସ୍ୱର୍ଗରୁ ଏକ ରଥ ଦେଲେ। ଆମେନ୍। ଅଦ୍ଭୁତ।
ବର୍ତ୍ତମାନ 1000 ବର୍ଷର ଶାସନ ପରେ ସାଧୁମାନେ କେଉଁଠାରେ ରହିବେ ଏବଂ ସେମାନଙ୍କର କି ପ୍ରକାରର ଏକ ଶରୀର ରହିବ, ମୁଁ ଗୋଟିଏ ମୁହୂର୍ତ୍ତରେ ସେହି ବିଷୟ ନିକଟକୁ ଫେରିବି। ସେମାନେ ଯୀଶୁଙ୍କ ସହିତ ରହିବେ।
ଠିକ ଅଛି, ସେ ସପ୍ତମ ପ୍ରଶ୍ନ, ଆମେମାନେ କିପରି ସ୍ୱର୍ଗଦୂତମାନଙ୍କର ବିଚାର କରିବା? ତାହା ହେବ, ଆମେମାନେ କିପରି ଦୂତମାନଙ୍କର ବିଚାର କରିବା? ପରମେଶ୍ୱରଙ୍କ ପୁତ୍ର ଓ କନ୍ୟାଗଣ ହେବା ଦ୍ୱାରା। ଦୂତମାନେ ସେବକ ଅଟନ୍ତି, ଆମେମାନେ ପରମେଶ୍ୱରଙ୍କ ପୁତ୍ର ଓ କନ୍ୟାଗଣ ଅଟୁ। ଏବଂ ବାଇବେଲ କୁହେ ଯେ ଆମେମାନେ ଦୂତମାନଙ୍କର ବିଚାର କରିବା, ତାହା ଠିକ ଅଟେ। ତେବେ ବର୍ତ୍ତମାନ ଯଦି ଆପଣ ସେହି ଅଷ୍ଟମ ପ୍ରଶ୍ନ, ପ୍ରଥମ କରନ୍ଥିଅର ଦୂତମାନଙ୍କ ସକାଶୁ କେଶ କାହିଁକି, ବର୍ତ୍ତମାନ କେହି ଜଣେ ମୋତେ ପ୍ରଥମ କରନ୍ଥିଅ ତାର 11 ପର୍ବ ବାହାର କରନ୍ତୁ ଏବଂ ଆମେମାନେ ସେଠାରେ ଦେଖିବା ଯେ ଆପଣ ପାଇବେ ଯେ ସେହି ପ୍ରଥମ କରନ୍ଥିଅ ସେ 11ରେ ଆମେ ଜାଣୁ ଯେ ପାଉଲ କହୁଛନ୍ତି। ମୋତେ ଗୋଟିଏ ମିନିଟ୍ ଏହା ପାଖକୁ ଯିବାକୁ ଦିଅନ୍ତୁ ଏବଂ ତାପରେ ଆମେ ଏହାକୁ ଶୀଘ୍ର ପଢିବା ଆଉ ତାପରେ ଆମେ ଏହାକୁ ବିସ୍ତାରରେ ନେବା। ମୋତେ ଏଠାରେ ଏହି ଅନ୍ୟ ପଦରେ କିଛି କହିବାକୁ ଅଛି ଯାହା ମୁଁ ଆଶା କରେ ଯେ ପ୍ରଭୁ ଏହାକୁ ଆମକୁ ସେହିଭଳି ପ୍ରଦାନ କରନ୍ତି ଯେପରିକି ଆମେ ତାହାକୁ ପାଇବା ଉଚିତ। ଯଦି କେହି ଏହାକୁ ପାଆନ୍ତି, ମୁଁ ଭାବୁଛି ଯେ ତାହା ହେଉଛି 11 ପର୍ବ। ହଁ, ଠିକ ଅଛି, ତେବେ ଧ୍ୟାନ ସହକାରେ ଶୁଣନ୍ତୁ, ପ୍ରକୃତ ଧ୍ୟାନ ଦେଇ ବର୍ତ୍ତମାନ ଯେପରିକି ଆପଣ ତାହା ବୁଝିବେ। ତେବେ ନିଜର ସମସ୍ତ ବିବେକକୁ ନିଅନ୍ତୁ ଏବଂ ଏହାକୁ ନିଜର ପୋଷାକ ପକେଟରେ ରଖିଦିଅନ୍ତୁ। ଯେତେବେଳେ କି ମୁଁ ଏହାକୁ ପାଠ କରେ, ଆପଣ ଦେଖନ୍ତୁ ଏହା ଉପରେ ମନ୍ତବ୍ୟ ଦେବେ। ପ୍ରକୃତ ଧ୍ୟାନ ସହକାରେ ଶୁଣନ୍ତୁ, ଏହା ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଟେ, ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ। ପାଉଲ କହିଲେ, ମୁଁ ଯେପରି ଖ୍ରୀଷ୍ଟଙ୍କର ଅନୁଗାମୀ ତୁମେ ମୋର ଅନୁଗାମୀ ହୁଅ। ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି ସେହି ସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି। କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ପରମେଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଦେଖନ୍ତୁ ଏହା କିପରି ଅଟେ, ପରମେଶ୍ୱର, ଖ୍ରୀଷ୍ଟ, ପୁରୁଷ, ସ୍ତ୍ରୀ। ବର୍ତ୍ତମାନ ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଖ୍ରୀଷ୍ଟଙ୍କୁ ଅପମାନ କରେ। କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ। ବର୍ତ୍ତମାନ ଆମେ ମାତ୍ର ଗୋଟିଏ ମିନିଟ୍ ନେବା ଏବଂ ଆପଣଙ୍କୁ ଦେଖାଇବା ଯେ ଜଣେ ସ୍ତ୍ରୀ ଲୋକ ପାଇଁ କେଶ ହେଉଛି ତାହାର ଆବରଣ, ଯେଣୁ ତାହା ତାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ। ଏହାର ଅର୍ଥ ହେଉଛି ଯଦି ସେ ନିଜର କେଶ କାଟିବାକୁ ଯାଉଛନ୍ତି ତେବେ ଏହାକୁ ମୁଣ୍ଡନ କରିଦିଅନ୍ତୁ, କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ ତେବେ ସେ କେଶ ମଧ୍ୟ କାଟି ପକାଉ। କେଶ କାଟିବାର ଅର୍ଥ ମୁଣ୍ଡନ କରିବା, ବୁଝିଲେ? କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହେଲେ ସେ ମସ୍ତକ ଆଚ୍ଛାଦନ କରୁ। ବର୍ତ୍ତମାନ ଆମେ ଏଠାରେ ଠିକ ଆପଣ ପଚାରିଥିବା ପ୍ରଶ୍ନକୁ ଆସୁଅଛୁ, ବୁଝିଲେ? ଠିକ ଅଛି, ତେବେ ବାଇବେଲ ଅନୁଯାୟୀ ଜଣେ ସ୍ତ୍ରୀ ଲୋକ ପାଇଁ କେଶ କାଟିବା ଏହା ଭୁଲ ଅଟେ। ବର୍ତ୍ତମାନ ଆପଣ ଏଠାରେ ଶୁଣନ୍ତୁ ଏବଂ ଦେଖନ୍ତୁ ଯେ କଣ ବାଇବେଲ ଜଣେ ବ୍ୟକ୍ତିଙ୍କୁ ତାଙ୍କର ପତ୍ନୀକୁ ପରିତ୍ୟାଗ କରିବାର ଆଇନଗତ ଅଧିକାର ଦିଏ ନାହିଁ କି ଯଦି ସେହି ସ୍ତ୍ରୀ ନିଜର କେଶ କାଟନ୍ତି। ଦେଖନ୍ତୁ ଯେ ଏହା ଠିକ କି ନୁହେଁ, ଯଦି ଜଣେ ପୁରୁଷ ପ୍ରକୃତରେ ତାର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, ଅର୍ଥାତ୍ ଲମ୍ବା କେଶ ରଖିବା ଉଚିତ ନୁହେଁ, କାରଣ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଏବଂ ସେହି ଗୌରବ ସ୍ୱରୂପ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ ଅଟେ। କଣ ଆପଣ କେବେ ଏହା ବିଷୟରେ ଚିନ୍ତା କରିଛନ୍ତି କି? ତେବେ ମୁଁ ଏଠାରେ ଅଟକି ଯିବାକୁ ଚାହେଁ, କାରଣ ମୁଁ ଚାହୁଁଛି ଯେ ଏହା ପ୍ରକୃତରେ ଭଲ ଭାବରେ ନିମଜ୍ଜିତ ହୋଇଯାଉ। ଦେଖନ୍ତୁ ଆଉ ବର୍ତ୍ତମାନ ମନେ ରଖନ୍ତୁ, ମୁଁ ହଜାର ହଜାର ସୁନ୍ଦରୀ ମହିଳାଙ୍କୁ ଦେଖିଅଛି, ସେମାନଙ୍କୁ ଠିକ ବର୍ତ୍ତମାନ ଜାଣେ ଏବଂ ସେମାନଙ୍କ ମଧ୍ୟରୁ ଅନେକ ଏହି ଗୀର୍ଜାରେ ବସିଛନ୍ତି ଯାହାଙ୍କର କି ଛୋଟ କେଶ ଅଛି, ଯେଉଁମାନେ କି ଖ୍ରୀଷ୍ଟିଆନ ଅଟନ୍ତି। ଏବଂ ମୁଁ ଏହାକୁ ଯାହା ଉପରେ ଦାୟୀ ରଖୁଛି ତାହା ଆପଣ ନୁହନ୍ତି, ଏହା ତ ଯେଉଁ ଉପାୟରେ ଆପଣଙ୍କୁ ଶିକ୍ଷା ଦିଆଯାଇଅଛି ତାହା ଅଟେ, ବୁଝିଲେ? ଏହା ତାହା ଅଟେ। ଆପଣଙ୍କର ପ୍ରଚାରକ କଦାପି ଆପଣଙ୍କୁ ଏହା କହିନାହାନ୍ତି, କିନ୍ତୁ ଯଦି ଆରାଧନାଳୟରେ ଆଖପାଖରେ ସେହିଭଳି ସ୍ତ୍ରୀ ଲୋକ ଥାଆନ୍ତି ତେବେ ସେମାନେ ଦୋଷୀ ଅଟନ୍ତି, ଦେଖନ୍ତୁ, କାରଣ ଆମେ ନିଶ୍ଚିତରେ ଏହା ବିଷୟରେ ସେମାନଙ୍କୁ କହିବୁ। ତେବେ ବର୍ତ୍ତମାନ ଏହାକୁ ଦେଖନ୍ତୁ, ଜଣେ ପୁରୁଷ, କାରଣ ସପ୍ତମ ପଦ, କାରଣ ଜଣେ ପୁରୁଷ, ବର୍ତ୍ତମାନ ଏଠାରେ କିଏ କହୁଛନ୍ତି? ତେବେ କିଛି ସମୟ ହେବ ଜଣେ ମହିଳା କହିଲେ, ଓ ପାଉଲ ଜଣେ ପୁରୁଣା ସ୍ତ୍ରୀ ଘୃଣାକାରୀ ଥିଲେ। ତେବେ ବର୍ତ୍ତମାନ ଯେତେବେଳେ କି ଆମେମାନେ ସେଠାରେ ରହିଛୁ, ଆସନ୍ତୁ ଏଠାରେ ଗାଲାତିଅ 1:8 ଯିବା ଏବଂ ଦେଖିବା ଯେ ପାଉଲ ଏ ବିଷୟରେ କଣ କୁହନ୍ତି। ଦେଖନ୍ତୁ ଗାଲାତିଅ 1:8।
ଆପଣ ପାଇବେ ଯେ ପାଉଲ ଏଠାରେ ଗାଲାତୀୟ 1:8 କହିଲେ, କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛୁ, ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ଯଦି କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ ସେ ସାପଗ୍ରସ୍ତ ହେଉ। ତେବେ ମୋତେ ଦୋଷ ଦିଅନ୍ତୁ ନାହିଁ, ଆପଣ ତାଙ୍କୁ ଦୋଷ ଦିଅନ୍ତୁ। ଦେଖନ୍ତୁ, ଜଣେ ପୁରୁଷ ପ୍ରକୃତରେ ତାର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, କାରଣ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଏବଂ ସେହି ଗୌରବ ସ୍ୱରୂପ। କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ ଏବଂ ସେହି ପ୍ରତିମୂର୍ତ୍ତିରେ ଅଟେ। ବର୍ତ୍ତମାନ ପରବର୍ତ୍ତୀ ପଦକୁ ଦେଖନ୍ତୁ, କାରଣ ପୁରୁଷ ସ୍ତ୍ରୀ ଠାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ସ୍ତ୍ରୀ ପୁରୁଷ ଠାରୁ ଉତ୍ପନ୍ନ ହୋଇଅଛି। ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ, କିନ୍ତୁ ପୁରୁଷ ନିମନ୍ତେ ତ ସ୍ତ୍ରୀର ସୃଷ୍ଟି ହେଲା। ତେବେ ମୁଁ ବର୍ତ୍ତମାନ ଏହାକୁ ପ୍ରକୃତ ପ୍ରେମ ଏବଂ ମଧୁରତା ସହିତ ଅଭିପ୍ରାୟ କରେ, ଏବଂ ମୁଁ ଆଶା କରେ ଯେ ଆପଣ ଏହାକୁ ଠିକ୍ ସେହିପରି ଭାବରେ ବୁଝନ୍ତି ଯେପରି ମୁଁ ଏହାକୁ କୁହେ। କିନ୍ତୁ ଆମେରିକା ଜଣେ ଆନ୍ତର୍ଜାତୀୟ ଭ୍ରମଣକାରୀ ଭାବରେ ବିଶ୍ୱର ଯେକୌଣସି ରାଷ୍ଟ୍ର ଅପେକ୍ଷା ଆମେରିକାରେ ତାର ମହିଳାମାନଙ୍କ ପାଇଁ ସବୁଠୁ ନିମ୍ନ ଧରଣର କେତେକ ନିକୃଷ୍ଟ ନିୟମମାନ ରହିଛି। ଆମେରିକା ତାର ମହିଳାମାନଙ୍କୁ ଯେପରି ଆଚରଣ କରିବାକୁ ଦେଇଥାଏ, ପ୍ୟାରିସ୍ ଫ୍ରାନ୍ସ ତା ପାଖରେ ଏକ ଗଗନଚୁମ୍ବୀୟ ଉଚ୍ଚ ଅଟ୍ଟାଳିକା ହୋଇପାରନ୍ତି। ଏହା ଏକ ଅପମାନଜନକ ଅଟେ। କଣ ଆପଣ ହୃଦୟଙ୍ଗମ କରନ୍ତି ଯେ ଆମେରିକାର ଈଶ୍ୱର ନାରୀ ଅଟେ? ମୁଁ ଆପଣଙ୍କୁ ତାହା ଏହି ବାଇବେଲ ଦ୍ୱାରା ପ୍ରମାଣ କରିପାରେ, ତା ଠିକ ଅଟେ। କଣ ଆପଣ ହୃଦୟଙ୍ଗମ କରନ୍ତି ଯେ ଏହାକୁ ସେହିପରି ଭାବରେ ହିଁ ଆସିବାକୁ ଅଛି ଯେପରିକି କ୍ୟାଥୋଲିକ ମଣ୍ଡଳୀ ସେମାନଙ୍କର କୁମାରୀ ମରିୟମ ବିଷୟକ ଶିକ୍ଷା ଆଣିପାରନ୍ତି? ବର୍ତ୍ତମାନ ଯଦି ଜଣେ ସ୍ତ୍ରୀ ପୁରୁଷ ନିମନ୍ତେ ସୃଷ୍ଟି ହୋଇନାହିଁ ନୁହେଁ, ଯଦି ଜଣେ ପୁରୁଷ ସ୍ତ୍ରୀ ନିମନ୍ତେ ସୃଷ୍ଟି ହୋଇନାହିଁ କିନ୍ତୁ ସ୍ତ୍ରୀ ଜଣେ ପୁରୁଷ ନିମନ୍ତେ ସୃଷ୍ଟି ହୋଇଅଛି, ତେବେ ଆପଣ କିପରି ଭାବରେ ଜଣେ ନାରୀକୁ ଉପାସନା କରିବାକୁ ଯାଉଛନ୍ତି? ବୁଝିଲେ? ତେବେ ଏହାକୁ ଯାହା ଆରମ୍ଭ କଲା, ଏହା ପ୍ୟାରିସରେ ଆରମ୍ଭ ହୋଇ ହଲିଉଡରେ ପ୍ରବେଶ କଲା। ବର୍ତ୍ତମାନ ପ୍ୟାରିସ ହଲିଉଡକୁ ଆସିଅଛି ସେମାନଙ୍କର ସୁନ୍ଦର ପରିବେଷଣକାରୀ ମଡେଲ ପାଇବାକୁ ଏବଂ ସେମାନଙ୍କର ପୋଷାକ, ଫ୍ୟାସନ ଓ ବିଷୟ ସବୁ ପାଇବାକୁ। ଏହା ଆମର ଆମେରିକୀୟ ମହିଳାମାନଙ୍କର ଅଧୋପତନ ଅଟେ। ଏହା କଣ ଅଟେ? ଆମ ରାଷ୍ଟ୍ର ଏତେ ନିକୃଷ୍ଟ ହୋଇଯାଇଛି ଯେ ଏପରିକି ସେମାନେ ପୁରୁଷମାନଙ୍କ ଠାରୁ ଚାକିରିଗୁଡ଼ିକ ନେଇ ଏହି ସ୍ଥାନଗୁଡ଼ିକରେ ମହିଳାମାନଙ୍କୁ ରଖିଅଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ 90% ସୁଦ୍ଧା ପ୍ରାୟ ବେଶ୍ୟା ଅଟନ୍ତି ଏବଂ ପୁରୁଷମାନଙ୍କ ପତନ ହୋଇଯିବା ବିଷୟରେ କୁହନ୍ତି। ନିଶ୍ଚିତରେ ଏହାର କାରଣ ହେଉଛି ସେମାନେ ସେଠାରେ ମହିଳାମାନଙ୍କୁ ସେହି ଚାକିରିରେ ରଖିଛନ୍ତି ଏବଂ ସେମାନେ ଏତେ ନିମ୍ନମାନର ହୋଇଯାଇଛନ୍ତି ଯେ ଏପରିକି ସେମାନେ ମହିଳାମାନଙ୍କୁ ରାସ୍ତାରେ ଶାନ୍ତିର ଅଧିକାରୀ ଭାବରେ ରଖିଛନ୍ତି। ଏହା କୌଣସି ରାଷ୍ଟ୍ର ପାଇଁ ଅପମାନ ଅଟେ। ହଁ ଆଜ୍ଞା, ଆପଣ ଏହା ବିଷୟରେ କଣ କରିବାକୁ ଯାଉଛନ୍ତି? ଭାଇ ବ୍ରାନହାମ, ଆପଣ ଏହା ବିଷୟରେ କଣ କରନ୍ତି? ମୋତେ ଏହାକୁ ସମ୍ମାନ କରିବାକୁ ଅଛି। ମୁଁ ଜଣେ ଆମେରିକୀୟ ନାଗରିକ, ମୁଁ ତାହା କରେ ଯାହା ମୋର ବଡ଼ ମାଲିକ କରିବା ପାଇଁ କୁହନ୍ତି। ଯଦି ମୁଁ କେବେ ଯଦି ଗୋଟିଏ ପରିବାର ତାର ପରିବାର ପ୍ରତି ସମ୍ମାନକୁ ହରାଇ ଦିଏ, ପିଲାମାନେ ପିତାମାତାଙ୍କ ପ୍ରତି ସମ୍ମାନକୁ ହରାଇ ଦିଅନ୍ତି, ସେହି ପରିବାରଟି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ। ଯଦି ଗୋଟିଏ ମଣ୍ଡଳୀ ତା ପାଳକଙ୍କ ପ୍ରତି ସମ୍ମାନକୁ ହରାଇ ଦିଏ, ତେବେ କାହିଁକି ସେହି ମଣ୍ଡଳୀ ବିଖଣ୍ଡିତ ହୋଇଯାଏ? ଏବଂ ଯଦି ଗୋଟିଏ ରାଷ୍ଟ୍ର ତାର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ତାର ନିଷ୍ପତ୍ତି ପ୍ରତି ନିଜର ସମ୍ମାନକୁ ହରାଇ ଦିଏ, ତାହେଲେ ସେହି ରାଷ୍ଟ୍ର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ। ତାହା ସମ୍ପୂର୍ଣ୍ଣ ଠିକ ଅଟେ। ଆମକୁ ସେହି ବିଷୟଗୁଡ଼ିକୁ ସମ୍ମାନ କରିବାକୁ ଅଛି, କାରଣ ସେମାନେ ବଡ଼ ମାଲିକ ଅଟନ୍ତି। ଦେଖନ୍ତୁ, କିନ୍ତୁ ଏହା ଆରମ୍ଭରେ ଠିକ୍ ନୁହେଁ। ଅବଶ୍ୟ କଣ ଆପଣ ଜାଣନ୍ତି ଯେ ବାଇବେଲରେ ଜଣେ ପୁରୁଷ ଆଦିପୁସ୍ତକ ପ୍ରଥମ ପର୍ବର ଯେତେବେଳେ ପରମେଶ୍ୱର ସ୍ତ୍ରୀ ଓ ପୁରୁଷକୁ ସୃଷ୍ଟି କଲେ ଏବଂ ପୁରୁଷ ଓ ସ୍ତ୍ରୀମାନଙ୍କୁ ନିର୍ମାଣ କଲେ, ଆଉ ପରମେଶ୍ୱର ହବାଙ୍କୁ କହିଲେ ଯେ ତୁମ ସ୍ୱାମୀ ତୁମ ଉପରେ ଶାସନ କରିବେ, ତୁମର କର୍ତ୍ତୃତ୍ୱକାରୀ ହେବେ, ଆମେରିକାରେ ତାହା କୁହନ୍ତୁ ଏବଂ ଦେଖନ୍ତୁ ଯେ ଆପଣ କେଉଁଠାରେ ରହିବେ। ପିଲାଏ, ଏହା ତାହା ନୁହେଁ। ସେ ସ୍ତ୍ରୀ ପୁରୁଷ ଉପରେ ଶାସନ କରେ, ସେମାନଙ୍କୁ ତାହା କରିବାକୁ ପଡେ। ସାର୍ବଜନୀନ ସ୍ଥାନଗୁଡ଼ିକ ସେହିପରି ବ୍ୟବସ୍ଥିତ କରା ହୋଇଅଛି। ମୁଁ ସ୍ତ୍ରୀ ଲୋକମାନଙ୍କୁ ଆଣିପାରେ ଯଦି ମୋତେ ଆଣିବାକୁ ପଡେ, ସେଠାରେ ମୋ କୋଠରୀରୁ ଡଜନ ଡଜନ କରି ଭଲ ସ୍ତ୍ରୀ ଲୋକମାନଙ୍କୁ। ମୁଁ କହୁନାହିଁ ଯେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ କୌଣସି ସମୟରେ କାମ କରିବା ଉଚିତ ନୁହେଁ। ବୋଧହୁଏ ସେମାନଙ୍କର ଏକ ଅସୁସ୍ଥ ସ୍ୱାମୀ କିମ୍ବା ସେପରି କିଛି ଥାଇପାରେ ଏବଂ ସେମାନଙ୍କୁ କାମ କରିବାକୁ ପଡିଥାଏ। ମାତ୍ର ଯଦି ସେମାନଙ୍କୁ ତାହା ନ କରିବାକୁ ପଡେ, ତେବେ ସେମାନେ ତାହା କରିବା ଉଚିତ ନୁହେଁ। ସେମାନଙ୍କର ସ୍ଥାନ ଘର ଅଟେ, ସେମାନଙ୍କର ଛୋଟ ଗଡ଼ ଠିକ ସେଇଠାରେ ହିଁ ସେମାନେ ରହିବା ଉଚିତ। ଏବଂ ଆମର ଆମେରିକୀୟ ମହିଳାମାନେ ସୌଭାଗ୍ୟବାନ ଅଟନ୍ତି ଯେ ସେମାନେ ଯାଇ ଘୁଷୁରୀ ଖାଆନ୍ତୁ କିମ୍ବା ମରିଯାଆନ୍ତୁ। ଏପରିକି ସମସ୍ତ ପ୍ରାଣୀ ଏବଂ ପ୍ରଭୃତିରେ ଯେତେବେଳେ ସେହି ବିଷୟ ବିଦ୍ୟମାନ ରୁହେ, ଏହା ଘଟିଥାଏ ଏବଂ ଏହା ତାର ସମଗ୍ର ଜାତିକୁ ପତିତ କରିଦେଇଥାଏ। ଆଫ୍ରିକାରେ ଏକ ଛୋଟ ପକ୍ଷୀ ଅଛି ଏବଂ ସେ ଏକ ଛୋଟ ବୁଦା ପକ୍ଷୀଟିଏ। ତେବେ ସାଧାରଣତଃ ଉଭୟ ଭିତରେ ମାଈଟି ହିଁ ସର୍ବଦା ଅସୁନ୍ଦର ଅଟେ, ଅଣ୍ଡିରାଟି ସର୍ବଦା ସବୁଠାରୁ ସୁନ୍ଦର ଅଟେ। ଅଣ୍ଡିରା ହରିଣ, ଅଣ୍ଡିରା ଏଲ୍କ ହରିଣ, ଅଣ୍ଡିରା ତିତର ପକ୍ଷୀ, ସେହି ଅଣ୍ଡିରା କୁକୁଡ଼ା ଏବଂ ସର୍ବଦା ସବୁଠାରୁ ଅଧିକ, କାରଣ ମାଈଟି ହେଉଛି ଗୃହ ପକ୍ଷୀ। ସେ ବସାରେ ବସିଥାଏ, ସେ ନିଜର ସାନ ସାନ ଛୁଆମାନଙ୍କୁ ପାଳନ ପୋଷଣ କରିଥାଏ, ସେ ନିଜର ସାନ ସାନ ଛୁଆମାନଙ୍କୁ ବାଜପକ୍ଷୀ, ସାପ, ବିଲୁଆ ଆଉ ଯାହା କିଛିଠାରୁ ଦେଖନ୍ତୁ ରକ୍ଷା କରିବା ପାଇଁ ଛଦ୍ମବେଶ ଧାରଣ କରିଥାଏ। କିନ୍ତୁ ସେହି ଦୌଡ଼ରେ ଯେଉଁଠାରେ କି ସେହି କିମ୍ବା ଯୌନ କ୍ରିୟାରେ ସେହି ସ୍ତ୍ରୀ କିମ୍ବା ସେହି ମାଈ ସୌନ୍ଦର୍ଯ୍ୟରେ ଅଧିକ ସୁନ୍ଦର ଥାଏ, ଏହା ସର୍ବଦା ଏକ ଅଧପତିତ ହେଉଥାଏ। ଆଫ୍ରିକାରେ ଆପଣ ଏକ ପକ୍ଷୀକୁ ନିଅନ୍ତୁ, ସେଠାରେ ଏକ ଛୋଟ ପକ୍ଷୀ ଅଛି ଏବଂ ସେହି ମହାଦେଶରେ ଥିବା ଗୋଟିଏ ମାତ୍ର କେବଳ, ଯାହା ବିଷୟରେ ମୁଁ ଜାଣେ, ଯେ ମାଈଟି ଅଣ୍ଡେରା ଅପେକ୍ଷା ଅଧିକ ସୁନ୍ଦର ଅଟେ ଏବଂ ଯେତେବେଳେ ଏହା ସେହି ପକ୍ଷୀଟି ଏକ ନିରନ୍ତର ବେଶ୍ୟା ଅଟେ, ସେ ସବୁଆଡେ ଦୌଡ଼ିବ ଏବଂ ଏକ ସାଥୀ ଖୋଜିବ, ଆଉ ସେ ଜଣଙ୍କ ସହିତ ସହବାସ କରିବ ଓ ତାପରେ ଯାଇ ଅଣ୍ଡାଗୁଡ଼ିକୁ ଦେବ ଏବଂ ତାର ଅଣ୍ଡିରା ସାଥୀକୁ ସେ ଅଣ୍ଡାଗୁଡ଼ିକ ଉପରେ ବସିବାକୁ ରଖିଦିଏ, ଯେତେବେଳେ କି ସେ ଯାଇ ଅନ୍ୟ ସାଥୀକୁ ଖୋଜିଥାଏ। ତା ସମ୍ପୂର୍ଣ୍ଣ ଠିକ ଅଟେ, ବୁଝିଲେ? ଦେଖନ୍ତୁ ମୋର କହିବାର ଅର୍ଥ କଣ। ତେବେ ଦେଖନ୍ତୁ ଆଜି ଆମେରିକାରେ ଆମ ସ୍ତ୍ରୀ ଲୋକମାନଙ୍କ ବିଷୟରେ, କିଛିଦିନ ପୂର୍ବରୁ କେଣ୍ଟକିରୁ ଜଣେ ଯୁବା ଲୋକ ମୋତେ କହିଲେ ଯେ କେଣ୍ଟକିରେ ଏଠାରେ ଏକ ନିର୍ଦ୍ଦିଷ୍ଟ କାରଖାନାରେ 800 ସ୍ତ୍ରୀ ଲୋକ କାର୍ଯ୍ୟ କରୁଥିଲେ ଏବଂ ସେ କହିଲେ, ସମ୍ଭବତଃ ମୁଁ ଶପଥ ନେବାରେ ନିରାପଦ ଅନୁଭବ କରିପାରେ ଯେ ସେମାନଙ୍କ ମଧ୍ୟରୁ 400 ଜଣ ସମ୍ପୂର୍ଣ୍ଣ ଭାବେ ରାସ୍ତାର ବେଶ୍ୟାମାନ ଅଟନ୍ତି ଏବଂ ସନ୍ତାନ ସନ୍ତତି ଥିବା ବିବାହିତ ସ୍ତ୍ରୀ ଲୋକ ଅଟନ୍ତି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସେଠାକୁ ନେଇକି ଗଲେ ଓ ତାଙ୍କୁ ଗୋଟିଏ ବୋର୍ଡ ପଟା ସହିତ ପିଟାମରା କଲେ, ଆଉ ତାପରେ ସେ ତାଙ୍କୁ ମାରିଦେବାକୁ ଚାହିଁଲେ ଏବଂ ଆଉ ଜଣେ ଅନ୍ୟ ଏକ ବ୍ୟକ୍ତିଙ୍କୁ ଗୁଳି କରିବାକୁ ଗଲେ ଏବଂ ଆଉ ଜଣେ କାଟିବାକୁ ଏବଂ ଝଗଡ଼ା କରିବାକୁ ଗଲେ। ତାହା ହେବା ଉଚିତ ନୁହେଁ, ତାହା ଠିକ ନୁହେଁ। ସ୍ତ୍ରୀ ଲୋକଙ୍କୁ ପୁନର୍ବାର ସେହି ରୋଷେଇ ଘରେ ରଖନ୍ତୁ ଯେଉଁଠାରେ ସେ ଅଟନ୍ତି, ତାପରେ ସବୁକିଛି ଠିକ ହୋଇଯିବ। କିନ୍ତୁ ଆପଣ ତାଙ୍କୁ ସର୍ବସାଧାରଣ କାର୍ଯ୍ୟରେ ବାହାରେ ରଖନ୍ତି, ସେ ଭ୍ରଷ୍ଟ ହୋଇଯିବେ ସମ୍ପୂର୍ଣ୍ଣ। ମୁଁ ତାହା କହେ ନାହିଁ, ସେହି ଆମେରିକୀୟ ମହିଳାମାନେ ସେମାନଙ୍କର ନାକ ଟେକି ଦେଇ କୁହନ୍ତି ସେଥିରେ କିଛି ହେଲେ ନାହିଁ ଏବଂ ଆପଣ ମୋତେ ଦେଖାନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କୁ ତାହା କରିବାକୁ ଅଛି, କାରଣ ବାଇବେଲ ପୂର୍ବାନୁମାନ କରିଥିଲା ଯେ ଆପଣ ତାହା କରିବେ, ଆପଣଙ୍କୁ ତାହା କରିବାକୁ ପଡ଼ିବ। ଏବଂ ଏଠାରେ ଯେତେବେଳେ ବହୁ ପୂର୍ବରୁ ଏହା ହେଉଥିଲା, ଏକ ମେଥଡିଷ୍ଟ ମଣ୍ଡଳୀରେ ଯଦି ଜଣେ ସ୍ତ୍ରୀ ଲୋକ ନିଜର କେଶ କାଟନ୍ତି ତେବେ ତାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଉଥିଲା। ନିଶ୍ଚିତ ଭାବରେ ସେମାନେ ତାହା କରୁଥିଲେ, ହଁ ନିଶ୍ଚିତ ଭାବରେ। ନାଜରିନ, ପିଲଗ୍ରିମ ହୋଲିନେସ୍, ପେଣ୍ଟିକୋଷ୍ଟାଲ, ସେମାନେ ସମସ୍ତେ ଏହା କରୁଥିଲେ। କଣ ଘଟିଲା, କଣ ଆପଣ ଜାଣିଛନ୍ତି କାହିଁକି? କାରଣ ଆପଣଙ୍କ ପ୍ରଚାର ମଞ୍ଚ ପଛରେ କେତେକ ମାଇଚିଆ ଅଛନ୍ତି। ତା ସମ୍ପୂର୍ଣ୍ଣ ଠିକ ଅଟେ, ଏହି ଜଣେ ସେମାନଙ୍କର ଭୋଜନ ଟିକଟ ହରାଇବେ ବୋଲି ଭୟ କରନ୍ତି ଯେ ଆପଣ ସେମାନଙ୍କୁ ବିଚ୍ଛିନ୍ନ କରିଦେବେ, ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦେବେ। ସେମାନଙ୍କଠାରେ ପରମେଶ୍ୱରଙ୍କ ବାକ୍ୟ ଉପରେ ଛିଡ଼ା ହେବା ପାଇଁ ସେତେ ଅଧିକ ସାହସ ନଥିଲା, ତାହା କଷ୍ଟ ଦେଉଥିଲା କିମ୍ବା ତାହା ଦେଉନଥିଲା, ତା ବିକଳ ଠିକ ଅଟେ। ଏଠାରେ ଶୁଣନ୍ତୁ, ପୁରୁଷ ହେଉଛନ୍ତି କର୍ତ୍ତୃତ୍ୱକାରୀ। ଆପଣ ଏହା ଭାବନ୍ତୁ ନାହିଁ ଯେ ଆପଣ ଗୃହକୁ ଶାସନ କରିବେ, ଆପଣ ଘରର ଶାସକ ନୁହନ୍ତି, ଆପଣ ସମ୍ପୂର୍ଣ୍ଣ, ଆପଣ ତେବେ ଦାସ ନୁହନ୍ତି, ମାତ୍ର ଆପଣ ଜଣେ ସାହାଯ୍ୟକାରୀ ଅଟନ୍ତି। ଏବଂ ଆଦମ ସେହି ପୁରୁଷର ତାଙ୍କର ପତ୍ନୀ ଉପରେ କର୍ତ୍ତୃତ୍ୱ ରହିଥାଏ ଏବଂ ସେ ତାର ପତ୍ନୀ ପାଇଁ ଏକାକୀ ଦାୟୀ ଅଟନ୍ତି। ପରମେଶ୍ୱର ପୁରୁଷକୁ ତାଙ୍କର ପତ୍ନୀ ପାଇଁ ଉତ୍ତର ଦିଆ କରନ୍ତି। ବର୍ତ୍ତମାନ ପାଠ କରନ୍ତୁ ଓ ଦେଖନ୍ତୁ ଯଦି ପରମେଶ୍ୱର ତେବେ ତାହା କୁହନ୍ତି କି ଜଣେ ପୁରୁଷ ପ୍ରକୃତରେ ତାର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, କାରଣ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଏବଂ ସେହି ଗୌରବ ସ୍ୱରୂପ। ପରମେଶ୍ୱର ଜଣେ ସ୍ତ୍ରୀ ନୁହନ୍ତି, ପରମେଶ୍ୱର ଜଣେ ପୁରୁଷ। ଆପଣ ଜାଣନ୍ତି ଯେତେବେଳେ ସେମାନେ କୁମାରୀ ମରିୟମ ଏବଂ ସେହିସବୁ କରନ୍ତି ଓ ମଧ୍ୟ କିମ୍ବା ମଧ୍ୟସ୍ଥି ଆଉ ସେହିପରି ସବୁକିଛି ଏବଂ କୁମାରୀ ମରିୟମଙ୍କୁ ପ୍ରାର୍ଥନା କରନ୍ତି, ଆପଣ ଜାଣିଛନ୍ତି ଏହା ମୋତେ କଣ ମନେ ପକାଇ ଦିଏ? ସେହି ମହାନ ଦେବୀ ଡାଏନା, ଯାହାକୁ ପାଉଲ ଭର୍ସନା କରିଥିଲେ ଏବଂ ତାଚ୍ଛଲ୍ୟ କରିଥିଲେ, ତା ଠିକ ଅଟେ। ସେ କହିଥିଲେ, କାହିଁକି ପରମେଶ୍ୱର କୌଣସି ସ୍ତ୍ରୀ ନୁହନ୍ତି? କ୍ଷେତରେ ଗୋଟିଏ ପଥର ପଡିଲା ଆଉ ସେମାନେ କହିଲେ ଯେ ଦେବୀ ସେମାନଙ୍କର ପ୍ରତିମୂର୍ତ୍ତିକୁ ଫିଙ୍ଗି ଦେଲେ। ସେହି କାରଣରୁ କରିନ୍ଥରେ ଥିବା ମହିଳା ଏବଂ ସେଠାରେ ଉପରେ ସେହି ଯେଉଁମାନେ କି ଡାଇନାଙ୍କୁ ପୂଜା କରୁଥିଲେ ସେମାନେ ପ୍ରଚାରକ ହେବାକୁ ଚାହିଁଲେ। ସେମାନେ କହିଥିଲେ, କାହିଁକି ଆତ୍ମା ଆମକୁ କହିଛନ୍ତି ଯେ ଆମେ ପ୍ରଚାର କରିପାରୁ? ସେ କହିଲେ, କଣ ପରମେଶ୍ୱରଙ୍କ ବାକ୍ୟ ତୁମଠାରୁ ଆସିଛି ଏବଂ ଏହା କେବଳ ତୁମଠାରୁ ଆସିଛି କି? ଯଦି କୌଣସି ବ୍ୟକ୍ତି ନିଜକୁ ଆତ୍ମିକ କିମ୍ବା ଭବିଷ୍ୟତ ବକ୍ତା ବୋଲି ଭାବନ୍ତି, ସେ ଏହା ସ୍ୱୀକାର କରୁ ଯେ ମୁଁ ଯାହା କହୁଛି ତାହା ପ୍ରଭୁଙ୍କର ଆଦେଶ ଅଟେ। ତେବେ ଜଣେ ସ୍ତ୍ରୀ ନୀରବ ରୁହନ୍ତୁ ଏବଂ ମଣ୍ଡଳୀରେ ଅଧୀନତାରେ ରୁହନ୍ତୁ, ଶିକ୍ଷା ଦିଅନ୍ତୁ ନାହିଁ କିମ୍ବା କୌଣସି କର୍ତ୍ତୃତ୍ୱ କରନ୍ତୁ ନାହିଁ, ତାହା ଅବିକଳ ଠିକ ଅଟେ। ତାହା ହିଁ ଅଟେ ଯାହାକି ଶାସ୍ତ୍ର କୁହେ, ବୁଝିଲେ? ଏବଂ ପରମେଶ୍ୱର ସେହି ବିଚାର ଦିନରେ ଏଥିପାଇଁ ଦଳେ ପ୍ରଚାରକମାନଙ୍କୁ ଉତ୍ତର ଦେବାକୁ ବାଧ୍ୟ କରିବେ। ତେବେ ଶୁଣନ୍ତୁ, ଆପଣ କୁହନ୍ତି, ତେବେ ମୁଁ ଆପଣଙ୍କୁ କହୁଛି ମୋତେ ତାହା ଶିଖାଯାଇଅଛି, ଆପଣ ତେବେ ଅଧିକ ଉତ୍ତମ ଭାବେ ଜାଣନ୍ତି, ତାହା ଠିକ ଅଟେ। ଯଦି ଆପଣ କିମ୍ବା କେହି ଏକ ଔଷଧର ମାତ୍ରା ଗ୍ରହଣ କରିବା ଆରମ୍ଭ କରନ୍ତି ଏବଂ କେହି ଆପଣଙ୍କୁ କୁହନ୍ତି ଯେ ତାହା ଆର୍ସେନିକ ଅଟେ ଆଉ ଆପଣ ଯାଆନ୍ତି ଏବଂ ଯେକୌଣସି ପ୍ରକାରେ ତାହାକୁ ଗ୍ରହଣ କରନ୍ତି, ଏହାପରେ ତାହା ଆପଣଙ୍କର ଦୋଷ ଅଟେ, ବୁଝିଲେ? ବର୍ତ୍ତମାନ ଏହାକୁ ଶୁଣନ୍ତୁ, କାରଣ ପୁରୁଷ ସ୍ତ୍ରୀ ଠାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ସ୍ତ୍ରୀ ପୁରୁଷ ଠାରୁ ଉତ୍ପନ୍ନ ହୋଇଅଛି। ଏଥିପାଇଁ ଦୂତମାନଙ୍କ ସକାଶେ ଜଣେ ସ୍ତ୍ରୀର ଆପଣା ମସ୍ତକରେ ଅଧୀନତାର ଚିହ୍ନ ଘେନିବା ଉଚିତ। ଆପଣମାନଙ୍କ ମଧ୍ୟରୁ କେହି ଏହାକୁ ପାଠ କରୁଛନ୍ତି କି? ପ୍ରଥମ କରନ୍ତିୟ 11 ପର୍ବ ଏବଂ 10ମ ପଦ। ଯଦି ଆପଣ ଧ୍ୟାନ ଦେବେ, ଅଧୀନତାର ଚିହ୍ନ କାହିଁକି? ଦୂତମାନଙ୍କ। ପ୍ରଥମ କରନ୍ତିୟ, କାରଣ ଦୂତମାନେ ପୁରୁଷ ଅଟନ୍ତି, ସେହି ବାର୍ତ୍ତାବହ ଅଟନ୍ତି। ଦେଖନ୍ତୁ, ଏହା ପୁନର୍ବାର ଇଂରାଜୀ ଅକ୍ଷରର ଏକ ସାନ ଏ ଅଟେ, ଯେଉଁଠାରେ ଦୂତମାନଙ୍କ ବିଷୟରେ କୁହାଯାଏ। ସ୍ୱର୍ଗୀୟ ଦୂତମାନଙ୍କ ବିଷୟରେ ଏହା ଇଂରାଜୀ ଅକ୍ଷରର ଏକ ବଡ଼ ଏ ଅଟେ, ଯେଉଁଠାରେ ଏହା ଏକ ସାନ ଏ ଅଟେ, ଏହା ପୁରୁଷ ଦୂତଗଣ ଅଟନ୍ତି। ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ, କିମ୍ବା ସ୍ତ୍ରୀଠାରୁ ସେହି ପୁରୁଷ ସ୍ୱତନ୍ତ୍ର ନୁହେଁ। କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ, ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ। ସମସ୍ତ ବିଷୟ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ। ତୁମ୍ଭେମାନେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଛୋଟ କେଶ ସହିତ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଜଣେ ସ୍ତ୍ରୀ ପକ୍ଷରେ କଣ ଉପଯୁକ୍ତ? ବର୍ତ୍ତମାନ ଚିନ୍ତା କରନ୍ତୁ। ତେବେ ଦେଖନ୍ତୁ, ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ ପୁରୁଷ ଦୀର୍ଘ କେଶ ରଖିଲେ କହିବେ ଏହା କେଉଁ ବିଷୟରେ ସମ୍ବନ୍ଧିତ ଥିଲା? କେଶ କଣ? ଆପଣ ଦେଖୁନାହାନ୍ତି ଯେ ପାଉଲ କେଉଁ ବିଷୟରେ କହୁଛନ୍ତି? କେଶ, ଲମ୍ବା କେଶ। ଯଦି ସ୍ତ୍ରୀର ଲମ୍ବା କେଶ ରହିବା ଉଚିତ। 14ତମ ପଦ, ବର୍ତ୍ତମାନ ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ। ଆପଣ ଏହା ବୁଝିଲେ କି? ପୁରୁଷ ପାଇଁ ଲମ୍ବା କେଶ ରଖିବା ଲଜ୍ଜାଜନକ ଅଟେ, କିନ୍ତୁ ଜଣେ ସ୍ତ୍ରୀ, ତାହା ହେଉଛି ଜଣେ ସ୍ତ୍ରୀ ଲୋକର ସ୍ଥାନ। ପରମେଶ୍ୱର ଜଣେ ପୁରୁଷକୁ ଜଣେ ସ୍ତ୍ରୀ ଠାରୁ ଯୌନ ଏବଂ ରୂପରେ ଏବଂ ଅନ୍ୟାନ୍ୟ ସବୁ ବିଷୟରେ ଭିନ୍ନ ଭାବରେ ନିର୍ମାଣ କରିଥିଲେ। ତାକୁ ଏପରି ଏକ ପୋଷାକ ପିନ୍ଧିବା ଉଚିତ ନୁହେଁ। ବାଇବେଲ ଏହା କୁହେ ଯେ ଯଦି ଜଣେ ସ୍ତ୍ରୀ ଲୋକ ଗୋଟିଏ ଚିପା ପାଜାମା, ସଲାକ୍ କିମ୍ବା ପୁରୁଷ ସମ୍ବନ୍ଧୀୟ କୌଣସି ପୋଷାକ ପିନ୍ଧିବ, ଏହା ପରମେଶ୍ୱରଙ୍କ ସମ୍ମୁଖରେ ଏକ ଘୃଣ୍ୟ, ଉମନ୍ଦ ଏବଂ ଅପରିଷ୍କାର ଦୃଶ୍ୟ ଅଟେ, ଆଉ ପରମେଶ୍ୱର ଏଥିପାଇଁ ତାକୁ ମୂଲ୍ୟ ପରିଶୋଧ କରାଇବେ। ଆପଣ କାହା କଥା ଶୁଣିବାକୁ ଯାଉଛନ୍ତି? ମାତ୍ର ଏହା ବାଇବେଲ ଅଟେ। ଆଉ ଆପଣ ଚାରିଆଡେ ଯାଆନ୍ତି ଓ କୁହନ୍ତି, କାହିଁକି ମୁଁ ଭାବୁଛି ଯେ ଏହା ସ୍ତ୍ରୀ ଲୋକମାନଙ୍କୁ ସ୍ଲାକ୍ ପିନ୍ଧିଥିବାର ଦେଖିବାଟା ଭଲ ଅଟେ। ମାତ୍ର ପରମେଶ୍ୱର ସେମାନଙ୍କୁ ଭିନ୍ନ ନିର୍ମାଣ କରିଛନ୍ତି। ସେ ଚାହାନ୍ତି ଯେ ସେମାନେ ଭିନ୍ନ ପୋଷାକ ପରିଧାନ କରନ୍ତୁ। ଏବଂ ବାଇବେଲ କୁହେ, ଯଦି ଜଣେ ସ୍ତ୍ରୀ ଲୋକ ଏପରିକି ଏକ ପୁରୁଷ ସମ୍ବନ୍ଧୀୟ ପୋଷାକ ପିନ୍ଧିବେ, ଏହା ଏକ ଘୃଣ୍ୟ ବିଷୟ ଅଟେ। କଣ ଆପଣ ଜାଣନ୍ତି ଯେ ଘୃଣ୍ୟ ବିଷୟ କେଉଁଟା ଅଟେ? ଏହା ଏପରି କିଛି ଯାହା ପରମେଶ୍ୱରଙ୍କ ଦୃଷ୍ଟିରେ ଅପରିଷ୍କାର ଅଟେ। ଏବଂ ସେହି ମହାନ ଝିଅ ବା ଇଏ କି ଆପଣଙ୍କୁ ଏକ ଅଶୁଚି ବିଷୟ ଭାବରେ ଦେଖନ୍ତି, ଆଉ ବାଇବେଲ କୁହେ, ଏବଂ ଆପଣମାନେ ଯେଉଁମାନେ କି କୁହନ୍ତି, ଆପଣମାନଙ୍କ ମଧ୍ୟରୁ କେତେକ ମହିଳାମାନେ ବର୍ତ୍ତମାନ କିଶୋର ଅବସ୍ଥାରେ ଥିବା ଆପଣଙ୍କର ଯୁବା ଝିଅମାନଙ୍କୁ 18-20 ବର୍ଷ ବୟସର ସେମାନଙ୍କୁ ସେହିପରି ବସ୍ତ୍ର ପରିଧାନ କରି ଏଠାରେ ଦୌଡ଼ିବାକୁ ଦିଅନ୍ତି। ଏବଂ ମା, ତୁମେ ମଧ୍ୟ ବୁଝିଲେ, ଯେତେବେଳେ ଆପଣ ବାହାରକୁ ଯାଆନ୍ତି ଏବଂ ସେହି ଚିପା ପାଜାମା, ସ୍ଲାକ୍ ଓ ସେହିସବୁ ବିଷୟ ପିନ୍ଧନ୍ତି ଆଉ ଜୀବନଯାପନ କରନ୍ତି ଏବଂ ରାସ୍ତାରେ ବାହାରି ଯାଆନ୍ତି ଆଉ ସେହି ପୁରୁଣା ପୋଷାକ ଗୁଡ଼ିକୁ ରଖନ୍ତି ଯାହା ସେମାନେ ଆଜିକାଲି ତିଆରି କରୁଛନ୍ତି, ଏବଂ ଆପଣଙ୍କୁ ଏପରି କିଛି ଭାବରେ ଦେଖାଉଥାନ୍ତି ଯାହାକି ଆପଣ ନୁହନ୍ତି, ବୁଝିଲେ, ଏବଂ ଆପଣ ସେଠାରେ ସମ୍ପୂର୍ଣ୍ଣ କାମାସକ୍ତ ଭାବରେ ଦେଖାଯାଇ ରାସ୍ତାରେ ଯାଆନ୍ତି। ଆପଣ ନିଜ ସ୍ୱାମୀ ଏବଂ ସବୁକିଛି ଆଗରେ ନିରୀହ ଏବଂ ନିର୍ମଳ ହୋଇପାରନ୍ତି, କିନ୍ତୁ ଯଦି ଆପଣ ରାସ୍ତାରେ ବାହାରକୁ ଯାଆନ୍ତି ଏବଂ ଜଣେ ବ୍ୟକ୍ତି ଆପଣଙ୍କୁ ଦେଖେ କାରଣ ଆପଣ ନିଜକୁ ସେହିପରି ଭାବରେ ଉପସ୍ଥାପନ କଲେ, ତେବେ ଆପଣ ଦୋଷୀ ଅଟନ୍ତି। ଆଉ ସେହି ବିଚାର ଦିନରେ ଆପଣଙ୍କୁ ସେହିପରି ଦେଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ବ୍ୟଭିଚାର କରିଥିବା ଯୋଗୁଁ ଆପଣ ଉତ୍ତର ଦେବାକୁ ଯାଉଅଛନ୍ତି। ବାଇବେଲ ତାହା ହିଁ କୁହେ। ବାଇବେଲ କୁହେ, ଯେ କେହି ଜଣେ ସ୍ତ୍ରୀ ଲୋକକୁ କାମ ବାସନାର ଲୋଭରେ ଦେଖେ, ସେ ନିଜ ହୃଦୟରେ ତାଙ୍କ ସହିତ ବ୍ୟଭିଚାର କରିସାରିଛି, ଏବଂ ଆପଣ ଦୋଷୀ ଅଟନ୍ତି ଓ କରିବେ। ଆପଣ ବିଚାରକୁ ଆସି କୁହନ୍ତି, ହେ ପ୍ରଭୁ, ତୁମେ ତୁମର ହୃଦୟକୁ ଜାଣିଛ, ମୁଁ କେବେ ବି ବ୍ୟଭିଚାର କରିନାହିଁ, ମୁଁ ମୋ ସ୍ୱାମୀ ପ୍ରତି ସତ୍ୟ ରହିଅଛି। କିନ୍ତୁ ଏଠାରେ ଜଣେ ପୁରୁଷ ରହିଥିବେ, ଏଠାରେ ଅନ୍ୟ ଜଣେ ଥିବେ, ଏଠାରେ ଅନ୍ୟ ଜଣେ 15-20-30-40 ଜଣ ସେଠାରେ ଛିଡ଼ା ହୋଇ ଏହା କହୁଥିବେ, ବ୍ୟଭିଚାରର ଦୋଷୀ ଅଟ, କାହିଁକି? କୌଣସି ପୁରୁଷ ଆପଣଙ୍କୁ ଚାହିଁଥିଲେ, ତେବେ ମୋର ଏହା ସହିତ କୌଣସି ସମ୍ପର୍କ ନଥିଲା। ଆଚ୍ଛା, ତାହେଲେ ଆପଣ କାହିଁକି ନିଜକୁ ସେହିପରି ଭାବରେ ଉପସ୍ଥାପନ କଲେ ଯେତେବେଳେ ପରମେଶ୍ୱର ଆପଣଙ୍କୁ ସେଗୁଡ଼ିକୁ ନ ପିନ୍ଧିବାକୁ କହିଥିଲେ? ଏହା କରିବା ଏକ ଘୃଣାର ବିଷୟ ଥିଲା, ଏବଂ ଆପଣ ଯାଇ ହୁଲ୍ ଅଫ୍ ସୁଜିକୁ ଶୁଣିଥିଲେ, କିମ୍ବା ତାହା କଣ ଥିଲା? କଣ ଆପଣ ଜାଣିବାକୁ ପାଇଲେ ଯେ ହୁଲ୍ ଅଫ୍ ସୁଜିର ସ୍ୱାମୀ ସହିତ କଣ ଘଟିଲା? ଆପଣ ସମସ୍ତେ ଏହି ନିକଟ ସମୟରେ ଖବରକାଗଜରେ ଦେଖିଥିବେ, ଯେତେବେଳେ ଆମେମାନେ ବାହାରେ ୱାୟୋମିଂ କାଶ୍ମୀରରେ ଥିଲୁ ଏହା ପ୍ରକାଶିତ ହୋଇଥିଲା। ଆଉ ତାଙ୍କର ନାମ କଣ ଅଟେ? ସେହି ବ୍ୟକ୍ତି ଯିଏକି ସେହି ହୁଲ୍ ଅଫ୍ ସୁଜିରେ ଆସନ୍ତି, କିମ୍ବା ସେହି ଜଗତରେ ତାହା କଣ ଥିଲା? ସେହି ଓହ, କଣ ହୁଏ ଯେ ଆପଣ ସମସ୍ତେ ବୁଧବାର ରାତିରେ ଘରେ ରହିଯାଆନ୍ତି ଏବଂ ତାହା ଦେଖିବା ପାଇଁ ପ୍ରାର୍ଥନା ସଭାକୁ ବାତିଲ କରିଦିଅନ୍ତି, ତେବେ ତାହା କଣ ଅଟେ? ୱିଲ୍ ଅଫ୍, ତାହାର ନାମ କଣ ଅଟେ? ଆଇ ଲଭ୍ ଲୁସି, ତାଙ୍କ ସ୍ୱାମୀଙ୍କୁ କରିବାକୁ ଥିଲା। ଇଆଡ଼େ ସିଆଡ଼େ ବୁଲୁଥାଏ। ନେବାଦାର ରେନୋଠାରେ ଜଣେ ଅଶ୍ଵେତ ଝିଅ ସହିତ ଧରା ପଡ଼ିଥିଲା, ତା ସହିତ ବର୍ଷ ବର୍ଷ ଧରି ରହି ଆସୁଥିଲା, ଏବଂ ତାହା ହିଁ ଅଟେ ଯେଉଁଥିପାଇଁ ଆପଣ ଯାଇ ସୁସମାଚାର ଶୁଣିବା ପରିବର୍ତ୍ତେ ତାହା ଦେଖିବା ପାଇଁ ଘରେ ରହିଯାଆନ୍ତି। ସେହି ମହିଳା ଏହାକୁ ସ୍ୱୀକାର କଲେ, ହେ ପ୍ରଭୁ ଦୟାକର, ଯୀଶୁଖ୍ରୀଷ୍ଟଙ୍କ ବାହାରେ କିଛି ହେଲେ ବିଷୟ ପରିଷ୍କାର ନାହିଁ। ଭାଇ, ଆପଣଙ୍କର ହୃଦୟକୁ ଆଶୀର୍ବାଦ କରନ୍ତୁ। ମୁଁ ଆପଣ ଲୋକମାନଙ୍କୁ କହିବି, କେତେକ ଆପଣ କୁହନ୍ତି ଓ ମୋର ପ୍ରଭୁ, ସେହି ଶ୍ରେଣୀକୁ ଦେଖ, ଆମ ପାଖରେ ଥିବା କେତେକ ସେହି ସବୁଠୁ ନିକୃଷ୍ଟ ଶାଗୁଣାମାନ, ସେହି ମୃତଜୀବୀ, କେତେ ସୁନ୍ଦର ପକ୍ଷୀ ଅଟନ୍ତି। ଆପଣ ଗୋଟିଏ ପକ୍ଷୀକୁ ତାହାର ପରଗୁଡ଼ିକ ଦ୍ଵାରା ବିଚାର କରିପାରନ୍ତି ନାହିଁ। ଦେଖନ୍ତୁ, ତେଣୁ କେବଳ ତାହା ମନେ ରଖନ୍ତୁ, ଓ ମୋର ପ୍ରଭୁ। ବର୍ତ୍ତମାନ ଦେଖନ୍ତୁ, ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ, ତାହା ସେହି 14ତମ ପଦ ଅଟେ, ଶିକ୍ଷା ଦିଏ ନାହିଁ ଯେ ପୁରୁଷ ଦୀର୍ଘ କେଶ ରଖିଲେ ତା ପକ୍ଷରେ ଏହା ଅପମାନଜନକ, ତାହା ଜଣେ ସ୍ତ୍ରୀ ଲୋକର ଅଧିକାର ଭୁକ୍ତ ଅଟେ, କିନ୍ତୁ ସ୍ତ୍ରୀର ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ। ତେବେ ସେ କେଉଁ ବିଷୟରେ କହୁଛନ୍ତି? କଣ ଗୋଟିଏ ଟୋପି ଯାହାକି ଆପଣ କ୍ୟାଥୋଲିକ ଲୋକମାନେ ଗୀର୍ଜାରେ ପିନ୍ଧନ୍ତି? ନା, ନିଶ୍ଚିତରେ ନୁହେଁ। କଣ ଏକ ରୁମାଲ ସହିତ ନିଜ ମୁଣ୍ଡ ଉପରେ ଏକ ଆଚ୍ଛାଦନକୁ? ସେ ଆପଣଙ୍କ କେଶ ବିଷୟରେ କହୁଛନ୍ତି ବର୍ତ୍ତମାନ। ଏବଂ ଯଦି ଜଣେ ସ୍ତ୍ରୀ ନିଜର କେଶ କାଟେ, ସେ ନିଜର ଗୌରବକୁ କାଟି ପକାଏ, ଏବଂ ଯଜ୍ଞବେଦୀରେ ପ୍ରାର୍ଥନା କରିବା ହେତୁ ଅନୁମତି ଦିଆଯାଏ ନାହିଁ। ଦେଖନ୍ତୁ, ଠିକ ଏଠାରେ ଯାହା କୁହାଯାଇଛି, ଜଣେ ସ୍ତ୍ରୀ ଲୋକ ପାଇଁ ମୁଣ୍ଡକୁ ଅନାଚ୍ଛାଦିତ କରି ପ୍ରାର୍ଥନା କରିବାକୁ ଯିବା ଏକ ସାଧାରଣ କଥା କି? ଏଠାରେ କୁହେ, ତେବେ ତାହାକୁ କେଶ କାଟିବାକୁ ପଡିବ। ତେବେ ତାହେଲେ ସମ୍ପୂର୍ଣ୍ଣ ଭାବରେ କେଶ କାଟି ପକାଉ, ଏବଂ ଯଦି ସମ୍ପୂର୍ଣ୍ଣ ଭାବରେ କେଶ କାଟିବାକୁ ଯାଉଛନ୍ତି, କହିଲେ ତା ଅପମାନଜନକ, ଏହା କରିବା ଜଣେ ମହିଳାଙ୍କ ପାଇଁ ଲଜ୍ଜାଜନକ ବିଷୟ ଅଟେ। ତାପରେ କହିଲେ ସେ ଆଚ୍ଛାଦିତ ହେବା ଉଚିତ। ତେବେ ମୁଁ କେବଳ ପାଉଲଙ୍କ ଚିଠି ପଢୁଅଛି, ଆପଣ ସମସ୍ତେ ଏହା ଆପଣଙ୍କ ଉପରେ ନିର୍ଭର କରେ। ଦେଖନ୍ତୁ, କିନ୍ତୁ ସ୍ତ୍ରୀର ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ, କାରଣ ଆବରଣ ସ୍ୱରୂପେ ତାର କେଶ ତାହାକୁ ଦିଆଯାଇଅଛି। କଣ ଏହା କୁହେ ଯେ ତାଙ୍କୁ ଏକ ଟୋପି ଦିଆଯିବ? ଆପଣ କ୍ୟାଥୋଲିକ ଲୋକମାନେ କିମ୍ବା ଆପଣ ପ୍ରୋଟେଷ୍ଟାଣ୍ଟ ମାନେ, ଉଭୟ ମଧ୍ୟରୁ କେହି ବି ଯିଏ ମଣ୍ଡଳୀକୁ ଯାଆନ୍ତି ଏବଂ ଏକ ଟୋପି ପିନ୍ଧିବାକୁ ଚାହାନ୍ତି, କୁହନ୍ତି, ତେବେ ମୁଁ ଗୀର୍ଜାକୁ ଯାଉଅଛି, ଏକ ଟୋପି ପିନ୍ଧିବା ଉଚିତ? ନା, ଆପଣଙ୍କୁ ତ ନିଜର କେଶକୁ ବଢିବାକୁ ଦେବା ଉଚିତ। ତାହା ହିଁ ହେଉଛି ପାର୍ଥକ୍ୟ, ବୁଝିଲେ? କାରଣ ଆବରଣ ସ୍ୱରୂପେ ତାର କେଶ ତାହାକୁ ଦିଆଯାଇଅଛି, ଏବଂ ତାଙ୍କ ପାଇଁ ଆଚ୍ଛାଦନ ନ ହୋଇ ଗୀର୍ଜାକୁ ଆସିବା, ଯଜ୍ଞବେଦୀକୁ ପ୍ରାର୍ଥନା କରିବାକୁ ଯିବା ଏକ ଅପମାନଜନକ ବିଷୟ ଅଟେ। କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କରେ, ମୁଁ ଭାବେ ନାହିଁ ଯେ ମୁଁ ସେହି ଶବ୍ଦ ଉଚ୍ଚାରଣ କରିପାରେ, ବିବାଦ ବିବାଦ। ଆପଣ ଜାଣନ୍ତି ଯେ ବିବାଦ କଣ ଅଟେ, ଆମ୍ଭମାନଙ୍କର ଏ ପ୍ରକାର ରୀତି ନାହିଁ, କିମ୍ବା ପରମେଶ୍ୱରଙ୍କ ମଣ୍ଡଳୀ ସମୂହର ନାହିଁ। ବର୍ତ୍ତମାନ ଯଦି ଆପଣ ଏହା ବିଷୟରେ ଯୁକ୍ତି କରିବାକୁ ଚାହୁଁଛନ୍ତି, ଆପଣ ତାହା ସହିତ ଯୁକ୍ତି କରନ୍ତୁ, ଠିକ ଅଛି? ଯଦି ଆପଣ ଏହା ବିଷୟରେ ବିବାଦାସ୍ପଦ ହେବାକୁ ଚାହୁଁଛନ୍ତି, ଓହ, ଏହା କୌଣସି ଫରକ ପଡେ ନାହିଁ, ତେବେ ଆସୁ ସେମାନଙ୍କୁ ଆଗକୁ ଯିବାକୁ ଦେଉ। କାହିଁକି ମୁଁ ଭାବୁଛି ଯେ ଏହା କିଛି ନୁହେଁ, ମୁଁ ଏହା ତାହା ନୁହେଁ ଯେ କେଶ କଣ ଅଟେ। ଯାହା ବି ହେଉ, ଏହା ତ ତାହା ଯାହାକି ହୃଦୟ ଅଟେ, ତା ସତ, ଯଦି ହୃଦୟ ସଠିକ ଅଛି ତେବେ କେଶ ବି ଠିକ ହେବ। ଆଗକୁ ବଢ଼ନ୍ତୁ, ଯଦି ଆପଣ ବିବାଦାସ୍ପଦ ହେବାକୁ ଚାହୁଁଛନ୍ତି। ପାଉଲ କହିଲେ, ଆମ୍ଭମାନଙ୍କର ଏ ପ୍ରକାର ରୀତି ନାହିଁ, କିମ୍ବା ପରମେଶ୍ୱରଙ୍କ ମଣ୍ଡଳୀ ସମୂହର ନାହିଁ। କହିଲେ, ଯଦି ଆପଣ କୈନଙ୍କ ପକ୍ଷରେ ରହିବାକୁ ଚାହୁଁଛନ୍ତି, ଠିକ ଅଛି, ଆଗକୁ ବଢି ଯାଆନ୍ତୁ। ମାତ୍ର ଏହା ହିଁ ଅଟେ ଯାହାକି ପାଉଲ କହୁଥିଲେ। ଓହ, ଏବଂ ମୋର ଅଭିପ୍ରାୟ ହସିବା ନୁହେଁ, କାରଣ ଏହା କୌଣସି ହସିବାର ବିଷୟ ନୁହେଁ, କିନ୍ତୁ ବନ୍ଧୁଗଣ, ମୁଁ ଆପଣଙ୍କୁ କହୁଛି, ଏହି ଜିନିଷଗୁଡ଼ିକୁ ଯେପରି ଭାବରେ କରିବାକୁ ଅନୁମତି ଦିଆଯାଇଛି, ତାହା ଦେଖିବା ଲଜ୍ଜାଜନକ ଅଟେ। ମୁଁ ଶୁଣନ୍ତୁ, ମୋର ପ୍ରିୟ ଭଉଣୀମାନେ, ଆପଣଙ୍କୁ ମୁଁ ଚାହେଁ ଯେ ଆପଣ ନିଜର ସର୍ବଶ୍ରେଷ୍ଠ ଦେଖାଯାଆନ୍ତୁ ଏବଂ ନିଜର ସର୍ବଶ୍ରେଷ୍ଠ ରହିଥାନ୍ତୁ। ତାହା ହିଁ ଅଟେ ଯାହାକି ଆପଣ ହେବା ଉଚିତ, ଏବଂ ଆପଣଙ୍କର ସ୍ୱାମୀ ଆସୁଥିବା ବେଳେ ଆପଣଙ୍କୁ ଯଥାସମ୍ଭବ ସେତିକି ମଧୁର ଏବଂ ସତେଜ ହେବା ଉଚିତ, ଠିକ୍ ସେହି ସମାନ ଭାବରେ ଯେତେବେଳେ କି ସେ ଆପଣଙ୍କର ପ୍ରିୟତମ ଥିଲେ, ଏବଂ ଆପଣ ତାହାଙ୍କୁ ଠିକ୍ ଦ୍ୱାରରେ କେବଳ ଏକ ଚୁମ୍ବନ ସହିତ ଭେଟିବା ଉଚିତ, ତାହାଙ୍କ ପ୍ରତି ଠିକ୍ ସେତିକି ମଧୁର ଭାବରେ ରହିବା ଉଚିତ ଯେପରିକି ସେହିଦିନ ଥିଲା ଯେତେବେଳେ କି ଆପଣ ତାହାଙ୍କୁ ନିଜର ସ୍ୱାମୀ ହେବା ପାଇଁ ବେଦୀରେ ଚୁମ୍ବନ ଦେଇଥିଲେ। ତା ଠିକ୍ ଅଟେ, ମୁଁ ଆପଣଙ୍କୁ ନିଜର ସର୍ବୋତ୍ତମ ଦେଖାଯିବା ଏବଂ ନିଜର ସର୍ବଶ୍ରେଷ୍ଠ ହେବା ପାଇଁ ଦାୟୀ କରେ ନାହିଁ, ଏବଂ ମୁଁ ଚାହେଁ ଯେ ଆପଣ ସେହିପରି ରୁହନ୍ତୁ। ପରମେଶ୍ୱର ଜାଣନ୍ତି ଯେ ମୁଁ ଚାହେଁ। ଏଠାରେ କିଛି ସମୟ ପୂର୍ବରୁ ମୁଁ ଜ୍ୟାକ୍ ସୁଲରଙ୍କ ସହିତ କଥା ହେଉଥିଲି। ଜ୍ୟାକ୍ ସୁଲରଙ୍କ ବିଷୟ କିଏ ଶୁଣିଛନ୍ତି? ସବୁଠାରୁ ପ୍ରସିଦ୍ଧ ପ୍ରଚାରକ ଯାହା ମେଥଡିଷ୍ଟ ମାନଙ୍କର ରହିଅଛି। ସେ କହୁଥିଲେ, ଜଣେ ମହିଳା ଆସି କହିଲେ କେଶ ସବୁ ଅପରିଷ୍କାର ଥିଲା ଏବଂ ଚୁଇଙ୍ଗମ୍ ଚବାଉଥିଲେ ଓ ତାଙ୍କ ଶରୀରରେ ଅଧା ପୋଷାକ ଥିଲା। କହିଲେ, ଆପଣ ଜାଣନ୍ତି, ମୋ ସ୍ୱାମୀ ଆଉ ଅଧିକ ମୋ ସହିତ ରହିପାରୁ ନାହାନ୍ତି। ସେ କହିଲେ, ମୁଁ ତାଙ୍କୁ ଦୋଷ ଦିଏ ନାହିଁ, ତାହା ଠିକ୍ ଅଟେ, ତେବେ କିନ୍ତୁ ଆପଣଙ୍କୁ ଯାହା କରିବାକୁ ଅଛି ତାହେଲେ ଆପଣଙ୍କୁ ସଠିକ୍ ମାର୍ଗରେ ରହିବାକୁ ଅଛି। ଆପଣ ନିଜର ସତେଜତାକୁ ଏବଂ ସୌନ୍ଦର୍ଯ୍ୟକୁ ହଲିଉଡ୍ରୁ ଗ୍ରହଣ କରନ୍ତୁ ନାହିଁ, ପରମେଶ୍ୱରଙ୍କ ସମ୍ମୁଖରେ ଏହାକୁ ବାଇବେଲରୁ ଗ୍ରହଣ କରନ୍ତୁ। ଜଣେ ଭଦ୍ର ମହିଳା ହୋଇ ରୁହନ୍ତୁ, ଭଦ୍ର ମହିଳା ପରି ଆଚରଣ କରନ୍ତୁ, ଭଦ୍ର ମହିଳା ପରି ପୋଷାକ ପିନ୍ଧନ୍ତୁ, ପରିଷ୍କାର ରୁହନ୍ତୁ, ଜଣେ ଭଦ୍ର ମହିଳା ପରି ଆଚରଣ କରନ୍ତୁ, ସେଗୁଡ଼ିକୁ ପିନ୍ଧନ୍ତୁ ନାହିଁ। କୌଣସି ପୁରୁଷ ଯିଏକି ନିଜର ପତ୍ନୀଙ୍କୁ ବାହାରକୁ ଯିବାକୁ ଦିଅନ୍ତି ଓ ସେହି ଛୋଟ ବିଷୟଗୁଡ଼ିକୁ ପୁରୁଷମାନଙ୍କ ସମ୍ମୁଖରେ ପିନ୍ଧିବାକୁ ଦିଅନ୍ତି ଏବଂ ସେହି ପୁରୁଣା ଛୋଟ ବିଷୟଗୁଡ଼ିକୁ ଅଗଣାରେ ବାହାରିବାକୁ ଦିଅନ୍ତି ଏବଂ ଘାସ କାଟିବାକୁ ଦିଅନ୍ତି ଆଉ ସେପରି ବିଷୟ କରିବାକୁ ଦିଅନ୍ତି, ମହାଶୟ ମୁଁ ଆପଣଙ୍କୁ କହୁଛି ଭାଇ, ମୁଁ ନିଷ୍ଠୁର ହେବା ଅଭିପ୍ରାୟରେ ନୁହେଁ, ମୁଁ ପରମେଶ୍ୱର ଜାଣନ୍ତି ଯେ ଏହା ମୋର ହୃଦୟ ଅଟେ, କିନ୍ତୁ ମୋତେ କରିବାକୁ ପଡ଼ିବ, ମୋତେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଅଛି। ଏହା ପୂର୍ବେ କି ମୁଁ ଏହା କରିବା ପାଇଁ ନିଜକୁ ଅନୁମତି ଦିଏ, ମୁଁ ଯଥାସମ୍ଭବ ଯେତେ ପାରିବି ସେତେଦିନ ପର୍ଯ୍ୟନ୍ତ ସେହି ପାହାଡ଼ ଉପରେ କର୍ତ୍ତା ହେବାକୁ ଯାଉଅଛି, ଆପଣ ଦେଖନ୍ତୁ, ଏବଂ ଯେତେବେଳେ ମୁଁ ପାରିବି ନାହିଁ ମୁଁ ସେଠାରୁ ଦୂରେଇ ଯିବାକୁ ଯାଉଅଛି। ତା ଠିକ ଅଟେ। ଓ ଭାଇ, ଏହା କରିବା ମହିଳାମାନଙ୍କ ପାଇଁ ଲଜ୍ଜାଜନକ ଏବଂ ଅପମାନଜନକ ଅଟେ, ଏବଂ ମୋର ଅର୍ଥ ନୁହେଁ ଭଉଣୀ, ମୁଁ ଆପଣଙ୍କୁ ନୀଚ କରୁନାହିଁ, ମୁଁ କେବଳ କହିବାକୁ ଚେଷ୍ଟା କରୁଛି, ଏଠାରେ ଆମର ମଣ୍ଡଳୀରେ କୌଣସି ସଦସ୍ୟ ନାହାନ୍ତି, ଲୋକମାନେ କେବଳ ଏଠାକୁ ଆସନ୍ତି, କିନ୍ତୁ ଏହା ପରମେଶ୍ୱରଙ୍କ ଏକ ଗୃହ ଏବଂ ଆମେ ସମ୍ପୂର୍ଣ୍ଣ ଭାବରେ ଲୋକମାନଙ୍କୁ ସେହି ଜିନିଷ ନ ପିନ୍ଧିବାକୁ କହିଥାଉ, ତାହା ହେଉଛି ଏହା। ଆପଣ ଏହା ପାଇଁ ବିଚାର ଦିନରେ ଉତ୍ତର ଦେବାକୁ ଯାଉଛନ୍ତି, ତେବେ ଏଠାରେ ଦେଖନ୍ତୁ ଏବଂ ନିଜର କେଶ ବଢ଼ିବାକୁ ଦିଅନ୍ତୁ, ଦେଖନ୍ତୁ ଏବଂ ଜଣେ ଭଦ୍ର ମହିଳା ହୋଇ ରୁହନ୍ତୁ ବର୍ତ୍ତମାନ। କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି, କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ ଏବଂ ପ୍ରଭୃତି, ଏହା ବର୍ତ୍ତମାନ ପ୍ରଭୁ ଭଜର ମେଜ ଆଡ଼କୁ ଯାଉଅଛି, ତେବେ ତାହା ଶୁଣନ୍ତୁ। ସେଇଥିପାଇଁ ସେହି ଦୂତମାନେ ବର୍ତ୍ତମାନ, ଭାଇ ପାମର, ମୁଁ ଆପଣଙ୍କୁ ଏହି ଟେପ୍ରେ କହୁନାହିଁ, ଆପଣ ସେଠାରେ ସେହି ସମାନ କଥା ପ୍ରଚାର କରନ୍ତି ଯାହା ମୁଁ ଏଠାରେ କରୁଅଛି, ମାତ୍ର ଆପଣ ଉତ୍ତମ ଓ ଭଲ ଭାବରେ ଜାଣନ୍ତି ଏବଂ ଆପଣ ଜଣେ ପ୍ରଚାରକ ହୋଇଥିବା ହେତୁ ଆପଣ ଜାଣନ୍ତି ଯେ ତାହା ସତ୍ୟ ଅଟେ ଭାଇ, ଠିକ ଅଛି। ତେଣୁ ଏଠାରେ ସେହି ଦୂତମାନେ ହେଉଛନ୍ତି ପୁରୁଷମାନେ, ଯଦି ଆପଣ ଏହା ଲକ୍ଷ୍ୟ କରିବେ ଭାଇ ପାମର, ଏହା ଛୋଟ ଅକ୍ଷରରେ ଅଛି ସେହି ଦୂତଗଣ, ଏବଂ ବାଇବେଲ ଆଗକୁ କୁହେ ସେ ପୁରୁଷ ଏବଂ ତାଙ୍କ ପତ୍ନୀଙ୍କ ବିଷୟରେ କହୁଛନ୍ତି, ଦେଖନ୍ତୁ ତାହା ହିଁ ସେହି ବିଷୟ ଅଟେ। ସେହି ପ୍ରକାରେ ହିଁ ଲୋକମାନେ ବାଇବେଲରେ ଏତେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି, ସେମାନେ କୁହନ୍ତି, ତେବେ ପରମେଶ୍ୱର ଏଠାରେ ଗୋଟିଏ କଥା କୁହନ୍ତି ଏବଂ ଜଣେ ନା ଆପଣ ବିଷୟରୁ ଓହରି ଯାଉଛନ୍ତି, ସେହି ସମାନ ବିଷୟ ଉପରେ ଠିକ୍ ରହିଥାନ୍ତୁ, ତାହା ହିଁ ସବୁକିଛି ଅଟେ। ସେ ପୁରୁଷ ଏବଂ ତାଙ୍କ ପତ୍ନୀଙ୍କ ବିଷୟରେ କହୁଛନ୍ତି। ବର୍ତ୍ତମାନ ଆଉ ଏକ ବିଷୟ ଯାହା ମୁଁ ଶେଷ କରିବା ପୂର୍ବରୁ କହିବାକୁ ଚାହେଁ, ଏହା ମୋତେ ପ୍ରାୟ 2 ମିନିଟ୍ ଲାଗିବ। 1000 ବର୍ଷର ଶାସନ ପରେ ସାଧୁମାନେ କେଉଁଠାରେ ରହିବେ ଏବଂ ସେମାନଙ୍କର କି ପ୍ରକାର ଶରୀର ରହିବ, ମୁଁ ଭାବୁଛି ଏହା ସବୁଠାରୁ ମଧୁର ପ୍ରଶ୍ନ ଅଟେ, ମୁଁ ତାହା କେବଳ ଭଲ ପାଏ। ତେବେ ଆସନ୍ତୁ ଏହାକୁ ସିଧାସଳଖ ଦେଖିବା। ଆରମ୍ଭରେ ପରମେଶ୍ୱର, ଆମେ ଅଳ୍ପ କିଛି ମିନିଟ୍ ପାଇଁ କେବଳ ଆମର ଏଭ୍ରି ଶିକ୍ଷା ନିକଟକୁ ଫେରିଯିବା। ପରମେଶ୍ୱର ଏହି 7ଟି ରଙ୍ଗର ମହାନ ନିର୍ଝର ଥିଲେ, କେତେଜଣ ତାହା ଜାଣନ୍ତି ବୁଝିଲେ, ଏବଂ କେତେଜଣ ଜାଣନ୍ତି ଯେ ପରମେଶ୍ୱରଙ୍କ 7ଟି ଆତ୍ମା ଅଛି, ନିଶ୍ଚିତରେ 7ଟି ଆତ୍ମା, ଏବଂ ମେଷ ଶାବକଙ୍କର 7ଟି ଆଖି ଅଛି ଓ ପ୍ରଭୃତି, ସେସବୁ କିଛି ବର୍ତ୍ତମାନ ଏକତ୍ରିତ ଆସୁଅଛି ବୁଝିଲେ, ତେବେ ତାହା ପରମେଶ୍ୱର ଥିଲେ। ବର୍ତ୍ତମାନ ଯେତେବେଳେ ସେ ଲୋଗସ୍ ପରମେଶ୍ୱରଙ୍କ ଠାରୁ ବାହାରିଲେ, ଯାହାକି ପରମେଶ୍ୱର ଏହି ଗୋଟେ ବଡ ନିର୍ଝରରୁ ଜଣେ ମନୁଷ୍ୟର ରୂପରେ ଏକ ଶରୀରକୁ ଆସୁଥିଲେ ଏବଂ ଏହା ଲୋଗସ୍କୁ ତିଆରି କରିଥିଲା, ଯାହାକୁ ଆମେ ଥିଓଫାନି ବୋଲି କହିଥାଉ। ବର୍ତ୍ତମାନ ଯଦି ଆପଣ ଥିଓଫାନିକୁ ନେବେ, ଯେତେବେଳେ ଆପଣ ତାକୁ ଦେଖନ୍ତି ତାହା ଜଣେ ମନୁଷ୍ୟ ଅଟେ, ତେବେ ଯେତେବେଳେ କି ଆମେ, ତେବେ ସେଇଠାରେ ହିଁ ତ ଆମେ ଆରମ୍ଭରେ ଥିଲୁ। ତେବେ ବର୍ତ୍ତମାନ ଆପଣ ଏହାକୁ ବୁଝନ୍ତି ନାହିଁ, କିନ୍ତୁ ଆପଣ ଆରମ୍ଭରେ ସେହି ପ୍ରକାରେ ହିଁ ଥିଲେ। ଯେତେବେଳେ ମନୁଷ୍ୟ ନିର୍ମାଣ ହେଲା, ଯେତେବେଳେ ପରମେଶ୍ୱର ମନୁଷ୍ୟକୁ ନିଜର ପ୍ରତିମୂର୍ତ୍ତିରେ ନିର୍ମାଣ କଲେ, ସେ ତାକୁ ଏକ ଥିଓଫାନି କରିଥିଲେ ଏବଂ ସେ ତାକୁ କେବଳ ଶରୀରରେ ରଖିଥିଲେ। ଯେତେବେଳେ ପରମେଶ୍ୱର ମନୁଷ୍ୟକୁ ନିଜର ପ୍ରତିମୂର୍ତ୍ତିରେ ନିଜର ପ୍ରତିରୂପରେ ନିର୍ମାଣ କରିଥିଲେ, ସେମାନେ ଆଦିପୁସ୍ତକ 2ରେ ସେଠାରେ କିମ୍ବା ଆଦିପୁସ୍ତକ 1:28ରେ ମୁଁ ବିଶ୍ୱାସ କରେ ଯେ ତାହା କୃଷିକର୍ମ କରିବା ପାଇଁ ଏଯାଏ କୌଣସି ମନୁଷ୍ୟ ନଥିଲା, ଆଉ ପରମେଶ୍ୱର ପୁରୁଷ ଓ ସ୍ତ୍ରୀ ନିର୍ମାଣ କରିଥିଲେ, ତା ଠିକ ଅଟେ, କୃଷିକର୍ମ କରିବା ପାଇଁ କୌଣସି ମନୁଷ୍ୟ ନଥିଲା। ତାପରେ ପରମେଶ୍ୱର ମନୁଷ୍ୟକୁ ଟିକିଏ ତଳକୁ ଆଣି ତାକୁ ପଶୁ ଜୀବନରେ ରଖିଲେ, ତା ହେଉଛି ଏହି ଶରୀର, ଠିକ ପଶୁମାନଙ୍କ ପରି, ଯେପରିକି ସେ କୃଷିକର୍ମ କରିପାରିବ, ସ୍ପର୍ଶ କରିପାରିବ। ଥିଓଫାନି ସ୍ପର୍ଶ କରେ ନାହିଁ, ଏହା ଦେଖେ ନାହିଁ, ସ୍ୱାଦ ଗନ୍ଧ ଶୁଣେ ନାହିଁ, ଏହି ଇନ୍ଦ୍ରିୟ ଗୁଡିକ ତ ଯାହାକି ଆମର ରହିଛି। ତେଣୁ ପରମେଶ୍ୱର ମନୁଷ୍ୟକୁ ସେଠାରେ ରଖିଲେ ଯେପରିକି ସ୍ପର୍ଶ କରାଯାଇପାରେ ଏବଂ ଅନୁଭବ କରାଯାଇପାରେ। ଏବଂ ଯେତେବେଳେ ସେ ଏଦନ ଉଦ୍ୟାନ ଦେଇ ଗମନାଗମନ କଲା, ପ୍ରଥମେ ଏକ ଥିଓଫେନି ଭାବରେ, ଯେପରିକି ପବିତ୍ର ଆତ୍ମା ଏଠାରେ ବର୍ତ୍ତମାନ ଚଲାବୁଲା କରୁଛନ୍ତି, ଏହା ପଶୁ ଜୀବନକୁ କଢେଇ ନେଇଥିଲା, ଏହା ସବୁକିଛିକୁ ନିୟନ୍ତ୍ରଣ କରିଥିଲା, କିନ୍ତୁ ଏହା କୃଷି କର୍ମ କରିପାରିନଥିଲା, ବୁଝିଲେ। ତେଣୁ ପରମେଶ୍ୱର ତାକୁ ଶରୀରରେ ରଖିଲେ ଯେପରିକି ସେ କୃଷି କର୍ମ କରିପାରିବ। ତାକୁ ତାର ପାଞ୍ଚଟି ଇନ୍ଦ୍ରିୟ ଦେଲେ କୃଷିକର୍ମ କରିବା ପାଇଁ ଏବଂ ଦ୍ରାକ୍ଷା କ୍ଷେତ୍ର ଓ ପ୍ରଭୃତି ସବୁ ଦେଖାଶୁଣା କରିବା ପାଇଁ। ଆଉ ତାପରେ ମଧ୍ୟ ସେଇ ମନୁଷ୍ୟ ଏକୁଟିଆ ଦେଖାଯାଇଥିଲା ଓ ଏହା ଏକ ସୁନ୍ଦର ଚିତ୍ର ଅଟେ ଦେଖନ୍ତୁ। କାରଣ ଯେତେବେଳେ ସେ ପ୍ରଥମେ ନିର୍ମାଣ କରାଗଲେ, ସେତେବେଳେ ସେ ଗୋଟିଏ ମନୁଷ୍ୟରେ ଦୁଇ ଜଣ ଭାବରେ ନିର୍ମାଣ ହୋଇଥିଲେ। ସେ ଉଭୟ ପୁରୁଷ ଏବଂ ନାରୀ ନିର୍ମାଣ ହୋଇଥିଲେ, ମନୁଷ୍ୟ ହୋଇଥିଲେ। ବାଇବେଲ କୁହେ ଯେ ସେ ହୋଇଥିଲେ। ପରମେଶ୍ୱର ମନୁଷ୍ୟକୁ ଉଭୟ ପୁରୁଷ ଓ ସ୍ତ୍ରୀ କରି ନିର୍ମାଣ କରିଥିଲେ, ସେ ତାହାଙ୍କୁ ସୃଷ୍ଟି କରିଥିଲେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଯେତେବେଳେ ମନୁଷ୍ୟ ଥିଓଫାନିରୁ ପୃଥକ କରା ହୋଇ ଶରୀରରେ ରଖାଗଲେ, ସେ ଠିକ ସେଠାରେ ସମ୍ପୂର୍ଣ୍ଣ ଭାବରେ ନଥିଲେ। ତାଙ୍କର ଏକ ଅଂଶ ଏବେ ବି ସୁଦ୍ଧା ଥିଓଫାନି ଥିଲା, ତେଣୁ ଏହା ଠିକ ଦେଖାଯାଉନଥିଲା। ସେଠାରେ ଅଣ୍ଡିରା ଓ ମାଈ ଭାବରେ ଗାଈ ଥିଲା, ଘୋଡ଼ା ଥିଲା ଏବଂ ସେଠାରେ ବଳଦ ଥିଲା ଏବଂ ଅନ୍ୟ ସମସ୍ତ କିଛି ଯୋଡ଼ାରେ ଥିଲା। କିନ୍ତୁ ଆଦମ ସେ ଏହା ଥିଲା, ଦେଖନ୍ତୁ ସେଠାରେ କିଛି ଗୋଟାଏ ଅଭାବ ଥିଲା। ସେହି ତୀବ୍ର ଇଚ୍ଛା ଦର୍ଶାଇଲା ଯେ ତାଙ୍କ ପାଇଁ ଜଣେ ସାଥୀ ଅପେକ୍ଷା କରୁଅଛି। କଣ ଆପଣ ତାହା ବୁଝିଲେ? ଏବଂ ଠିକ ସେ ଚିନ୍ତାଧାରା ଗୁଡିକ ଯାହା ପ୍ରତି ଆମକୁ ଏଠାରେ ମରିବାକୁ ଅଛି, ଯେଉଁଥି ଯୋଗୁଁ ଆମେ ସଙ୍କଟରେ ଅଛୁ ଓ ଅସୁବିଧାରେ ପଡୁଛୁ, ଏବଂ ଆମେ ଏପରି ଏକ ଜୀବନ ପାଇଁ ଇଚ୍ଛା କରୁଛୁ ଯାହାର କି ମୃତ୍ୟୁ ନାହିଁ, ଏହା ଦର୍ଶାଏ ଯେ ତାହା ଆମ ପାଇଁ ଅପେକ୍ଷା କରୁଅଛି, ବୁଝିଲେ। ଏବଂ ଆଦମ ଏକାକୀ ଥିଲେ ଏବଂ ପରମେଶ୍ୱର ଏହା ଦେଖାଇବାକୁ ଯେ ସେମାନେ ପୃଥକ ହୋଇପାରିବେ ନାହିଁ। ତେବେ ମୁଁ ମାତ୍ର ଗୋଟିଏ ସେକେଣ୍ଡ ପାଇଁ ଏହି ସମାନ ବିଷୟ ନିକଟକୁ ଫେରିବାକୁ ଯାଉଅଛି। ଦେଖନ୍ତୁ, ସେ କେବେ ବି ଯାଇ ମାଟି ନେଇ ହବାକୁ ନିର୍ମାଣ କଲେ ନାହିଁ, ମାତ୍ର ସେ ମୂଳ ମାଟି ଆଦମ ଠାରୁ ନିର୍ମାଣ କଲେ। ସେ ତାଙ୍କ ପାର୍ଶ୍ୱରୁ ଏକ ପଞ୍ଜରା ନେଇ ତାଙ୍କ ପାଇଁ ଏକ ସାହାଯ୍ୟକାରିଣୀ ନିର୍ମାଣ କଲେ, ଏବଂ ତାହା ହବା ଥିଲେ ଯେ ପୁରୁଷ ପାଇଁ ନିର୍ମିତ ହୋଇଥିଲା ଏବଂ ପୁରୁଷର ଏକ ଅଂଶ ଥିଲା। ସେ ଆରମ୍ଭରେ ହିଁ ସୃଷ୍ଟିରେ ଏକ ଥିଓଫାନିରେ ତାଙ୍କର ଅଂଶ ଥିଲା, ସେଠାରେ ଏହି ସୃଷ୍ଟିରେ ତାଙ୍କର ଏକ ଅଂଶ ଥିଲା। ସେ ଅନ୍ୟ ସୃଷ୍ଟିରେ ବିଭକ୍ତ କରାଯାଇପାରନ୍ତି ନାହିଁ, ତାଙ୍କୁ ତ ସେହି ସମାନ ସୃଷ୍ଟିରେ ହିଁ ନିର୍ମାଣ କରାଯିବାକୁ ଥିଲା। ଠିକ ସେଇଥିପାଇଁ ତ ଖ୍ରୀଷ୍ଟ ଏବଂ ପରମେଶ୍ୱରଙ୍କୁ ଅବିକଳ ସେହି ସମାନ ବ୍ୟକ୍ତି ହିଁ ହେବାକୁ ଥିଲା, ଏହା ଅନ୍ୟ କୌଣସି ଭିନ୍ନ ହୋଇପାରିବେ ନାହିଁ। ଯଦି ସେ ଜଣେ ଭଲ ମନୁଷ୍ୟ କିମ୍ବା ଜଣେ ଭବିଷ୍ୟତ ବକ୍ତା ହୋଇଥାନ୍ତେ, ତେବେ ସେ ଜଣେ ମୁକ୍ତିକର୍ତ୍ତା ହୋଇନଥାନ୍ତେ। ତାହାଙ୍କୁ ତ ନିଜେ ସୃଷ୍ଟିକର୍ତ୍ତା ହେବାର ଆବଶ୍ୟକ ଥିଲା, କିନ୍ତୁ ସେ ଏବେ ମଧ୍ୟ ଏକ ଥିଓଫାନି ଅଟନ୍ତି, ଆପଣ ଦେଖନ୍ତୁ, ଏବଂ ସେହି ଉପାୟ ଅଟନ୍ତି ଯେପରିକି ସେ ସେତେବେଳେ ଥିଲେ। ତେବେ ଜଣେ ମନୁଷ୍ୟ ଏଠାରେ ତଳକୁ ଆସିଲେ ଏବଂ ସେ ଅଦ୍ଭୁତ ଥିଲେ, ଆଉ ପରମେଶ୍ୱର ତା ଭଲ ପାଇଥିଲେ। ସେ କହିଲେ, ତା ସୁନ୍ଦର, ସେମାନେ ପୃଥିବୀରେ ରୁହନ୍ତୁ ଏବଂ ସେଠାରେ ସବୁଦିନ ପାଇଁ ରୁହନ୍ତୁ, ତାହା ହିଁ ସବୁକିଛି, କାରଣ ଅନନ୍ତତା ନିରନ୍ତର ଏବଂ ନିରନ୍ତର ଓ ନିରନ୍ତର ଅଛି। ଏହା କେବଳ ବଢ଼ୁ ଏବଂ ପ୍ରତ୍ୟେକ ଉଦ୍ଭିଦ ଉତ୍ପନ୍ନ କରୁ ଓ ସେହିପରି ସବୁ କିଛି ହେଉ, ଏବଂ ମନୁଷ୍ୟ ବଞ୍ଚୁ, ପଶୁମାନେ ବଞ୍ଚନ୍ତୁ ଏବଂ ଅନ୍ୟ ସମସ୍ତ କିଛି ସଦାକାଳ ଓ ସବୁଦିନ ପାଇଁ ବଞ୍ଚନ୍ତୁ, ତାହା ଠିକ ଅଟେ, ବୁଝିଲେ। ଏବଂ ତାପରେ ପାପ ପ୍ରବେଶ କଲା, ଆଉ ମୁଁ ଏହି ବିବୃତି ଦେବାକୁ ଚାହେଁ, ସେଥିରେ ଅନେକ ଲୋକ ଏହି ଗୋଟିଏ ଶାସ୍ତ୍ରର ଅଂଶରେ ଏପରି ଭୟଙ୍କର ଭୁଲ କରନ୍ତି, ଏବଂ ତାହା ହେଉଛି 23ତମ ଗୀତରେ ସେମାନେ ଏହାକୁ ଏହିପରି ଭାବରେ ପାଠ କରନ୍ତି, ହଁ, ଯଦିଓ ମୁଁ ମୃତ୍ୟୁ ଛାୟା ରୂପ ଘୋର ଅନ୍ଧକାର ଉପତ୍ୟକା ଦେଇ ଗମନ କରେ, ତେବେ ସେପରି କୌଣସି ବିଷୟ ନାହିଁ। ବାଇବେଲ କୁହେ ନାହିଁ ଯେ ଉପତ୍ୟକାର ଅନ୍ଧକାର ଛାୟା, ମୃତ୍ୟୁ ଛାୟା ରୂପ ଅନ୍ଧକାର ଉପତ୍ୟକା। କୁହେ, ଯଦିଓ ମୁଁ ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କରେ, ବର୍ତ୍ତମାନ ଏହା ଏକ ଛାୟା ହେବା ପୂର୍ବରୁ ଛାୟା ତିଆରି କରିବା ପାଇଁ ଏହା ପାଖରେ ଆଲୋକ ରହିବା ଆବଶ୍ୟକ। ଦେଖନ୍ତୁ, ଦାଉଦ ଜଣେ ଭବିଷ୍ୟତ ବକ୍ତା ହୋଇଥିବାରୁ ଏବଂ ଅଭିଷେକ ଅଧୀନରେ ରହିଥିବା ହେତୁରୁ ସେ କୌଣସି ଭୁଲ କରିନାହାନ୍ତି, ସେ କେବଳ ସତ୍ୟ କହିଛନ୍ତି। ହଁ, ଯଦିଓ ମୁଁ ଏହା ନୁହେଁ ଯେ ଅନ୍ଧକାର ଉପତ୍ୟକା ଦେଇ ଗମନ କରେ, ମାତ୍ର ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ। ତାପରେ ଏକ ଛାଇ ତିଆରି କରିବା ପାଇଁ ଆପଣଙ୍କ ଠାରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଆଲୋକ ରହିବା ଆବଶ୍ୟକ, ଆଉ ତାହା ଠିକ ସେହି ପ୍ରକାର ହିଁ ଏଠାରେ ଅଟେ। ଆମେ ଉଭୟ ପ୍ରାକୃତିକ ଏବଂ ଅଲୌକିକ ଅଟୁ। ଏହି ଶରୀର ମୃତ୍ୟୁର ଅଧୀନରେ ଅଟେ ଏବଂ ଜଣେ ସ୍ତ୍ରୀ ଦ୍ୱାରା ଅଣାଯାଇଥିଲା, କୌଣସି ଦ୍ୱାରା ନୁହେଁ, ବରଂ କେବଳ ପରମେଶ୍ୱରଙ୍କ ଦ୍ୱାରା ନୁହେଁ। ଆପଣ ଆଦମ ଏବଂ ହବାଙ୍କ ଠାରୁ ଏକ ପୁନରୁତ୍ପାଦନ ଅଟନ୍ତି। ଅଶ୍ୱେତ ହୁଅନ୍ତୁ, ଶ୍ୱେତ ହୁଅନ୍ତୁ, କିମ୍ବା ଆପଣ ଯାହା ବି ହୁଅନ୍ତୁ, ଆପଣ ଏକ ଉତ୍ପାଦନ ଅଟନ୍ତି। ଆଦମ ଏବଂ ହବାଙ୍କର ଏକ ସନ୍ତାନ ଅଟନ୍ତି। ତାହା ଆପଣଙ୍କର ଶରୀରକୁ ପାପରେ ଜନ୍ମ ହୋଇ ଅଧର୍ମରେ ଗଢା ହୋଇଥିବା ମିଥ୍ୟା କହି ଜଗତକୁ ଆସିବା ରୂପେ କରିଥାଏ। ଆପଣ ନିଜ ଜୀବନର ଆରମ୍ଭରେ ଦୋଷୀ ଏବଂ ନିନ୍ଦିତ ଅଟନ୍ତି, ଏପରିକି ବିନା ସୁଯୋଗରେ ଅଟନ୍ତି ବର୍ତ୍ତମାନ। କାରଣ ସେହି ଆତ୍ମା ଯାହାକି ପ୍ରକୃତି ଦ୍ୱାରା ଆପଣଙ୍କ ପାଖକୁ ଆସିଛି, ଏବଂ ସେହି ପ୍ରକୃତି ଦ୍ୱାରା ଯାହାକି ଯୌନ ସମ୍ପର୍କରୁ ଆସିଛି, ପୁରୁଷ ଏବଂ ମହିଳାଙ୍କ ଅଭିଳାଷ ଦ୍ୱାରା ଏକ ପାର୍ଥିବ ସନ୍ତାନକୁ ଉତ୍ପନ୍ନ କରିଥାଏ ଏବଂ ସେହି ସନ୍ତାନକୁ ଏକୁଟିଆ ଛାଡ଼ି ଦିଅନ୍ତୁ ଏବଂ ତାକୁ କିଛି ଠିକ୍ ଶିଖାନ୍ତୁ ନାହିଁ, ସେ ଭୁଲ ବାଟକୁ ଚାଲିଯିବ। ତାକୁ କିଛି ଠିକ୍ କିମ୍ବା ଭୁଲ ଶିଖାନ୍ତୁ ନାହିଁ, ସେ ଭୁଲ ବାଟ ଗ୍ରହଣ କରିନେବ, କାରଣ ଏପରି କରିବା ତାର ପ୍ରକୃତି ଅଟେ। ଗୋଟିଏ ସାନ ଶିଶୁକୁ ଦେଖନ୍ତୁ, ତାଠାରୁ ଅଧିକ ଉଚ୍ଚ ନୁହେଁ, ଏତେ ପାଗଳ ହୋଇଯାଏ ଯେ ସେ କେବଳ ସେ ନିଜର ହାତକୁ କଷି କରି ଧରି ପକାଇବ ଏବଂ ମୁହଁ ଲାଲ କରି ପକାଇବ ଓ ନିଶ୍ୱାସ ବନ୍ଦ କରି ପକାଇବ। ନିଶ୍ଚିତରେ ଏହା କଣ ଅଟେ, ଏହା ତାର ପ୍ରକୃତି ଅଟେ। ସେ ଏହା ତାର ବାପା କିମ୍ବା ତାର ମା ଠାରୁ ପାଇଥାଏ। ଗୋଟିଏ ତା ପାଖରେ ନିଜର ବାପା କିମ୍ବା ଅନ୍ୟ କାହାରି ସହିତ ଝଗଡା କରିବା ପାଇଁ ଯଥେଷ୍ଟ କ୍ରୋଧ ରହିଥିଲା। ଯଦି ସେମାନେ କରିନଥିବେ ତେବେ ତାଙ୍କ ଜେଜେବାପା କିମ୍ବା ଜେଜେମା। ଦେଖନ୍ତୁ, ଏହା ସନ୍ତାନ ଅଟେ, ତେଣୁ ତାହା କରେ। ଆପଣ ଜଗତରେ ଜନ୍ମ ହୋଇଛନ୍ତି, ଆପଣ ପ୍ରକୃତି ଦ୍ୱାରା ଆସିଛନ୍ତି ଏବଂ ଆପଣଙ୍କର ସମଗ୍ର ସୃଷ୍ଟି କଳା ଓ ଧୂଳିଯୁକ୍ତ ଅଟେ ଓ ନିନ୍ଦିତ ଅଟେ ଏବଂ ଅଭିଶପ୍ତ ଅଟେ, ପୁଣି ନରକକୁ ଯାଉଥାନ୍ତି। ତାହା ଠିକ୍, କିନ୍ତୁ ଯେତେବେଳେ ଆପଣ ନୂତନ ଭାବେ ଜନ୍ମ ହୁଅନ୍ତି ସେତେବେଳେ ପରମେଶ୍ୱରଙ୍କ ଆଲୋକ ସେହି ପ୍ରାଣ ଭିତରେ ଝଲସି ଉଠେ। ହାଲେଲୁୟା। ତାପରେ ଏହା ଆଉ ଅନ୍ଧକାର ଉପତ୍ୟକା ରହେ ନାହିଁ, ମାତ୍ର ଏହା ଏକ ଛାୟା ସହିତ ଉପତ୍ୟକା ଅଟେ। ଆପଣ ଏଠାରେ ଶରୀର ଦ୍ୱାରା ଆଚ୍ଛାଦିତ ହୋଇଥାଇପାରନ୍ତି ଏବଂ ଆମ ମୁହଁ ଉପରେ ଥିବା ବିଷୟଗୁଡ଼ିକ ଦ୍ୱାରା ଆବୃତ ହୋଇଥାଇପାରନ୍ତି, କିନ୍ତୁ ସେଠାରେ ଯଥେଷ୍ଟ ଆଲୋକ ରହିଛି ଏବଂ କୌଣସି ଦିନ ସେହି ଆଲୋକ ଏବଂ ଅନ୍ଧକାରକୁ ପୃଥକ ହେବାକୁ ପଡ଼ିବ। ଏବଂ ଯେତେବେଳେ ସେହି ଆଲୋକ ଉଜ୍ଜଳ ହୁଏ, ଅନ୍ଧକାର ପଳାୟନ କରିଯାଏ। ଏବଂ ଯେତେବେଳେ ଆମେ ସେହି ଶରୀରରେ ଖ୍ରୀଷ୍ଟଙ୍କ ସହିତ ରହିବାକୁ ଯାଉ, ଅନ୍ଧକାର ଏବଂ ମୃତ୍ୟୁ ଲୋପ ପାଇଯାଏ ଆଉ ଆମେ ତୀବ୍ର ଆଲୋକରେ ପରିଣତ ହୋଇଯାଉ। ପରମେଶ୍ୱରଙ୍କ ଗୌରବ ହେଉ, ଆମେ ସେଠାରେ ଅଛୁ। ଆଉ ଅଧିକ ଅସୁସ୍ଥତା ନାହିଁ, ଆଉ ଅଧିକ ଏଥିରେ ଅନ୍ଧକାର ମିଶ୍ରିତ ନାହିଁ। ଠିକ୍ ବର୍ତ୍ତମାନ ଆମର ଉଭୟ ଅସୁସ୍ଥତା ଏବଂ ଆନନ୍ଦ ରହିଛି, ପୁଣି ସ୍ୱାସ୍ଥ୍ୟ ଓ ଶକ୍ତି ରହିଛି, ଏବଂ ଆମର ଅନୁକୂଳ ଓ ପ୍ରତିକୂଳ ଅବସ୍ଥା ରହିଛି, ଏବଂ ଉତ୍ଥାନ ଓ ପତନ ରହିଛି, ଏବଂ ଆନନ୍ଦ ଓ ଦୁଃଖ ରହିଛି, ଇତ୍ୟାଦି ରହିଛି। ତେବେ ଏହା କେବଳ ଏକ ଛାୟା ଅଟେ। ଆମ ପାଖରେ ଏହା ଜାଣିବା ହେତୁ ଯଥେଷ୍ଟ ଆଲୋକ ଅଛି ଯେ ସେଠାରେ ଆଲୋକ ଅଛି, ଏବଂ ଆମେ ଏବେ ସୁଦ୍ଧା ଶରୀରରେ ମାଂସମୟ ଦେହରେ ଅଛୁ, କିନ୍ତୁ କୌଣସି ଦିନ ସେହି ଦିନଟି ଅସ୍ତ ହେବାକୁ ଯାଉଅଛି। ସେହି ସମୟ ହିଁ ଅଟେ ଯେତେବେଳେ କି ମୃତ୍ୟୁର ଦୂତ ଶଯ୍ୟାର ପାଦଦେଶରେ ଛିଡ଼ା ହୋଇଥିବ, ସେତେବେଳେ ଅଟେ ଯେତେବେଳେ କି ଡାକ୍ତର କହିବେ ଯେ ଏହା ସବୁ ଶେଷ ହେଲା, ଏବଂ ଏହି ପ୍ରାକୃତିକ ଅଲୌକିକରୁ ବାହାରି ଦୂରେଇ ଯିବ, ପୁଣି ଆଲୋକ ଫେରି ଆଲୋକ ନିକଟକୁ ଆସିବ, ଏବଂ ଅନ୍ଧକାର ଫେରି ଅନ୍ଧକାର ନିକଟକୁ ଚାଲିଯିବ। ତାପରେ ଏହି ମର୍ତ୍ୟ ଅମରତାକୁ ଧାରଣ କରିବ। ସେତେବେଳେ ହିଁ ଅଟେ ଯେତେବେଳେ କି ଏହି କ୍ଷୟପୂର୍ଣ୍ଣ ବିଷୟ ଅକ୍ଷତାକୁ ଗ୍ରହଣ କରିନେବ। ତାହା ହିଁ ହେଉଛି ଯେତେବେଳେ କି ଏହି ମର୍ତ୍ୟ ଅମରତାକୁ ଧାରଣ କରେ, ଏବଂ ଆମେ ସମୟର ଏକ ପ୍ରାଣୀଠାରୁ ଅନନ୍ତ ତାର ଗୋଟିଏ ପ୍ରାଣୀ ହୋଇଯାଉ। ଆପଣ ସମ୍ପୂର୍ଣ୍ଣ ଅନ୍ଧକାର ସହିତ ସେଠାକୁ ଯାଇପାରିବେ ନାହିଁ, ଆପଣଙ୍କୁ ତ ଅନ୍ଧକାରରେ ଆଲୋକ ରଖିବାକୁ ପଡ଼ିବ। ଆପଣ ସେଠାରେ ଅଛନ୍ତି, ତାହା ହିଁ ସେହି ଶରୀର ଯାହା ଆପଣ ଗ୍ରହଣ କରନ୍ତି। ଆମେ କଣ କରିବା? ତେବେ ମୋର ପ୍ରିୟ ସାଧୁ ଭାଇ, ମୋର ପ୍ରିୟ ସାଧୁ ଭଉଣୀ, ଜଗତ ପତ୍ତନବଧି ପୂର୍ବରୁ ଯେତେବେଳେ ପରମେଶ୍ୱର ଆପଣଙ୍କୁ ତାହାଙ୍କର ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିଲେ, କିମ୍ବା ସେହି ମନୁଷ୍ୟକୁ ତାହାଙ୍କର ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିଲେ, ଏବଂ ପୁରୁଷର ଗୌରବ ନିମନ୍ତେ ସ୍ତ୍ରୀକୁ ପୁରୁଷର ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିଲେ, ସେ ଆପଣଙ୍କୁ ଏକ ଥିଓଫାନି କରିଥିଲେ, ଠିକ୍ ନିଜର ପରି। ଯେତେବେଳେ ସେ ସେହି ପ୍ରାଣୀମାନଙ୍କୁ କହିଥିଲେ ଆସୁ, ଯାହାକୁ ସେ ସୃଷ୍ଟି କରିଥିଲେ, ଆସୁ ମନୁଷ୍ୟକୁ ଆମର ନିଜ ପ୍ରତିମୂର୍ତ୍ତିରେ ଆମ ସାଦୃଶ୍ୟରେ ଏକ ଥିଓଫାନିରେ ଗଢିବା। ପରମେଶ୍ୱର ଏଯାଏଁ ସୁଦ୍ଧା କଦାପି ଶରୀର ରୂପ ଧାରଣ କରିନଥିଲେ, ସେ ଏକ ଥିଓଫାନିରେ ଥିଲେ। ଆଉ ମୂଷା ତାହାଙ୍କୁ ଦେଖିଥିଲେ, ମୂଷା ଚିତ୍କାର କଲେ, ପ୍ରଭୁ ମୋତେ ତୁମକୁ ଦେଖିବାକୁ ଦିଅ। ସେ କହିଲେ, ସେଠାକୁ ଯାଅ ଏବଂ ଚଟାଣରେ ସେହି ଗହ୍ୱରରେ ଲୁଚି ଯାଅ। ଆଉ ମୂଷା ଯାଇ ସେ ଗହ୍ୱରରେ ଲୁଚିଗଲେ, ଏବଂ ଯେତେବେଳେ ପରମେଶ୍ୱର ଅତିକ୍ରମ କଲେ ବିଜୁଳି ଏବଂ ମେଘ ଗର୍ଜନ ସହ, ଏବଂ ଯେତେବେଳେ ପରମେଶ୍ୱର ଅତିକ୍ରମ କଲେ ସେ ନିଜର ପିଠିକୁ ଏହିପରି ଭାବରେ ପଛକୁ କରିଥିଲେ। ଆଉ ମୂଷା କହିଥିଲେ, ଏହା ଜଣେ ମଣିଷର ପିଠି ପରି ଥିଲା। ହାଲେଲୁୟା। ଏହା କିଏ ଥିଲେ? ମଲ୍କିସେଦକ, ଯିଏକି ଓହ୍ଲାଇ ଆସିଥିଲେ, ହାଲେମର ରାଜା, ଯାହାଙ୍କର କୌଣସି ପିତା କିମ୍ବା ମାତା ନଥିଲେ, ଦିନର ଆରମ୍ଭ କିମ୍ବା ଜୀବନର ଶେଷ ନଥିଲା, ତାହା ହେଉଛନ୍ତି ସେ। ଆଉ ସେ ଓହ୍ଲାଇ ଆସିଥିଲେ, ସେହି ଜଣକା ଥିଲେ ଯିଏକି ଅବ୍ରାହମଙ୍କ ସହ କଥା ହୋଇଥିଲେ, ଯିଏକି ନିଜ ପାଇଁ ସେହିପରି ଏକ ଛୋଟ ମାଂସମୟ ଶରୀରକୁ ସଂଗ୍ରହ କରିଥିଲେ, ଏବଂ ହ୍ୟୁ କରି ସେଥିରେ ଶ୍ୱାସବାୟୁ ଫୁଙ୍କିଥିଲେ, ତା ଭିତରେ ପାଦ ଦେଇଥିଲେ, ଆଉ ତଳକୁ ଯାଇ ଗୋବତ୍ସ ମାଂସ ଭୋଜନ କରିଥିଲେ, ଗାଈ କ୍ଷୀର ପାନ କରିଥିଲେ, ଏବଂ କିଛି ଲୋହୁଣୀ ଆଉ କିଛି ମକା ରୁଟି ଖାଇଥିଲେ, ଏବଂ ସେହି ଦୁଇ ଜଣ ସ୍ୱର୍ଗଦୂତ। ଏବଂ ଯେତେବେଳେ ସେମାନେ ସେଠାରେ ବାହାରକୁ ଚାଲିକରି ଗଲେ, ଏବଂ ସେହି ସମସ୍ତ ବିଷୟବସ୍ତୁ କେବଳ ଅଦୃଶ୍ୟ ହୋଇ ଚାଲିଗଲେ, ମୁଁ ସେହି ବିଷୟରେ କେବେ ବି ଚିନ୍ତା କରିନଥିଲି। ଏଠାରେ କିଛି ସମୟ ପୂର୍ବରୁ ଏକ ରାଇଫଲ ବନ୍ଧୁକରେ ଗୁଳି ଭରିଲା ବେଳେ ମୋର ଏକ .22 ରାଇଫଲ ଥିଲା। ଏହା ଗୋଟିଏ .22 ସ୍ୱିଫ୍ଟ ଥିଲା, ଏବଂ ଆପଣ ଏଠାରେ ରାଇଫଲ ବ୍ୟବହାର କରୁଥିବା ଭାଇମାନେ ଜାଣନ୍ତି, ସେହି ଛୋଟ ଗୁଳି ଏହା ଏକ 48 ଗ୍ରେନ୍ ଗୁଳି ଅଟେ, ପ୍ରାୟ ଠିକ୍ ସେତିକି ଲମ୍ବା, ନିୟମିତ 0.22 ଗୋଳି। ଏହା ପ୍ରାୟ 0.36 ର ଏକ ବଖରା ଶକ୍ତିରେ ଲୋଡ ହୋଇଥାଏ। ତେବେ ମୁଁ ସେହି କାରଖାନା ତାକୁ କେବଳ ପ୍ରତି ସେକେଣ୍ଡରେ ପ୍ରାୟ 4400 ଫୁଟ ପର୍ଯ୍ୟନ୍ତ ଲୋଡ କରେ, ଠିକ ଅଛି। କିନ୍ତୁ ଆପଣ ଯଥେଷ୍ଟ ରଖିପାରନ୍ତି, ଏହାକୁ ନିଜେ ଭରି କରିପାରନ୍ତି ଏବଂ ଆପଣ ଏହାକୁ ପ୍ରତି ସେକେଣ୍ଡରେ 5000 ଫୁଟ ପର୍ଯ୍ୟନ୍ତ ରଖିପାରନ୍ତି। ଏବଂ ଅନ୍ୟଥା ଯଦି ଆପଣ ବନ୍ଧୁକ ଚଲାନ୍ତି, ଅନ୍ୟ ଏକ ଦିନ ଆମେ 200 ପାହାରୁ ବନ୍ଧୁକ ଚଲାଉଥିଲୁ ଆଉ ଗୁଳିଟି ଧୂଳିରେ ଆଘାତ କରୁଥିଲା। ବନ୍ଧୁକ ଠିକ କଦାପି ଫେରି ଆସିବା ପୂର୍ବରୁ ଏହା ବାହାରି ଯାଉଥିଲା, ତା ସେତିକି ଦ୍ରୁତ ଅଟେ। ତାପରେ ଆପଣ ଏକ ଦନ୍ତ ଖେଞ୍ଚା ନିଅନ୍ତି, ଆପଣ ଜାଣନ୍ତି ଗୋଟିଏ ଦନ୍ତ ଖେଞ୍ଚାର ଚିପ୍ଟା ଅଂଶ, ଏବଂ ନିଜର ପାଉଡରକୁ ଯାଇ ସେ ଜିନିଷକୁ ପାଉଡରରେ ପରିପୂର୍ଣ୍ଣ କରନ୍ତି, ପ୍ରାୟ 4 କିମ୍ବା 5 ଛୋଟ ଗ୍ରେନ, ଏବଂ ଏହାକୁ ତାପରେ ରଖନ୍ତି ଆଉ ତାପରେ ନିଜର ଗୁଳିକୁ ସେଠାରେ ରଖନ୍ତି। ଏଠାରେ ଛିଡ଼ା ହୁଅନ୍ତି ଏବଂ ଆପଣ ନିଜ ହାତରେ ଗୋଟିଏ ସେକେଣ୍ଡରେ ଏକ ଗୁଳି ପାଇଯିବେ, ଏବଂ ଆପଣଙ୍କ ଠାରୁ 200 ଫୁଟ ଦୂରରେ ଥିବା ସେହି ଘୁଷୁରୀକୁ ସେଠାରେ ଗୁଳି କରନ୍ତି, ଏବଂ ସେହି ଘୁଷୁରୀ ସେଠାରୁ କେବେ ଘୁଞ୍ଚେ ସୁଦ୍ଧା ନାହିଁ, ସେହି ଗୁଳି ତାହାର ମୂଳ ଅବସ୍ଥାକୁ ବାଷ୍ପକୁ ଫେରିଯାଏ। ଏଠାରେ ଏକ ଗୁଳି ଅଛି ଯେଉଁଥିରେ କି ତମ୍ବା ଓ ସିସା ଏକତ୍ର ମିଶ୍ରିତ ହୋଇଥାଏ, ଏବଂ ଗୋଟିଏ ଅଳ୍ପ ସେକେଣ୍ଡ ଏହା ଏପରି ଅବସ୍ଥାକୁ ଚାଲିଯାଏ ଯେ ଏପରିକି ଆପଣ ଏହାକୁ ଆଉ ପାଆନ୍ତି ନାହିଁ। ଏହା ଏପରି ଅବସ୍ଥାକୁ ଚାଲିଗଲା ଯେପରିକି ତାହା 100 ବିଲିୟନ୍ ବର୍ଷ ପୂର୍ବେ ଥିଲା, ବାଷ୍ପକୁ ଫେରିଗଲା। ସେହି ବାଷ୍ପ ଗୁଡ଼ିକୁ ଗଠନ ହୋଇ ପୁନର୍ବାର ତମ୍ବା ଏବଂ ସିସା ରୂପକୁ ଆସିବାକୁ ଅଛି, ଏବଂ ସେହିପରି ଭାବରେ ଇତ୍ୟାଦି ହେବାକୁ ଅଛି, ସେହି ବାଷ୍ପ ଗୁଡ଼ିକୁ ଥମିଯିବାକୁ ଅଛି। ତେବେ ଆପଣ ସେଠାରେ ଅଛନ୍ତି, ସେହି ଉପାୟରେ ଆମେ ଏଠାରେ ଅଛୁ। ଆମେ ଏକ ଉଚ୍ଚ ସୃଷ୍ଟିରୁ ଆସିଅଛୁ, ଆରମ୍ଭରେ ଆମେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଥିଲୁ। ସେହି ଆବରଣ ଏବଂ ଅନ୍ଧକାର ଆମକୁ ବର୍ତ୍ତମାନ ତାହା ଜାଣିବାରୁ ବଞ୍ଚିତ କରିଥାଏ, କିନ୍ତୁ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ ଯେ ସେ ଜଗତ ପତନାବଧି ପୂର୍ବରୁ ସେମାନଙ୍କ ସହିତରେ ଥିଲେ, ବୁଝିଲେ? ଆମେମାନେ ଥିଲୁ, ଆପଣ ବର୍ତ୍ତମାନ ତାହା ଜାଣିପାରିବେ ନାହିଁ, କିନ୍ତୁ ଆପଣ ଆରମ୍ଭରେ ଥିଲେ। ଏବଂ ଯଦି ଏହି ତମ୍ବୁ ରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଆମର ଆଉ ଗୋଟିଏ ଅପେକ୍ଷା କରୁଅଛି, ହାଲେଲୁୟା। ଏବଂ ତାପରେ ଆମେ ଏହି ଥିଓପାନିକୁ ପ୍ରବେଶ କରିଯାଉ ଯେଉଁଥିରେ ଆମେ ଥରେ ରହିଥିଲୁ, ଯେପରିକି ଆମେ ଭୋଜନ କରିପାରୁ ଓ ହାତ ମିଶାଇପାରୁ, ଏବଂ ବେଦୀ ତଳେ ଥିବା ପ୍ରାଣମାନେ ଚିତ୍କାର କରି କୁହନ୍ତି, ପ୍ରଭୁ କେତେ କାଳ। 7 ପାହାଚ ଅଛି ଯାହାକି ପରମେଶ୍ୱରଙ୍କ ନିକଟକୁ ଯାଇଥାଏ, କାରଣ 7 ଆତ୍ମା ଅଛି ଯାହାକି ଏହା ତଳକୁ ଆସିଥାଏ, ଠିକ ଅଛି। ଯେତେବେଳେ ଆପଣ ପରମେଶ୍ୱରଙ୍କ ବେଦୀ ତଳକୁ ଯାଆନ୍ତି, ସେମାନେ କ୍ରନ୍ଦନ କରୁଥାନ୍ତି, ପ୍ରଭୁ କେତେ କାଳ, କଣ ଆମେ ଏହା ଦେଇ ତଳକୁ ଯାଇପାରିବା କି? ପରମେଶ୍ୱର କହିଲେ, ଆଉ ଅଳ୍ପ କାଳ ଟିକି ଅପେକ୍ଷା କର, ଯେପର୍ଯ୍ୟନ୍ତ କି ତୁମର ଅନ୍ୟ ସାଥୀ ଭାଇମାନେ ସେହି ସମାନ ବିଷୟକୁ ଦୁଃଖ ଭୋଗ ନ କରନ୍ତି ଯାହା ତୁମେ ଭୋଗ କରିଅଛ, ବୁଝିଲେ? ଆଉ ତାପରେ ପ୍ରାଣମାନେ ଫେରି ଆସନ୍ତି ଏବଂ ସେମାନେ ପୁନର୍ବାର ପୁରୁଷ ଓ ସ୍ତ୍ରୀ ହୋଇଯାଆନ୍ତି, ଏବଂ ସବୁଦିନ ପାଇଁ ବଞ୍ଚି ରୁହନ୍ତି, ଯେତେବେଳେ କି ସମସ୍ତ ଅନ୍ଧକାର ଏବଂ ମୃତ୍ୟୁ ଓ ରୋଗ ଆଉ ଅନ୍ଧକାରର ଦୁଃଖ ଦୂର ନ ହୋଇଯାଏ, ଆଉ ଅଧିକ ଛାୟା ରୁହେ ନାହିଁ, ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟାଲୋକ ହୋଇଯାଏ। ଶୁଣନ୍ତୁ, ଏଠାରେ କଣ ଅଛି? ଏହା ଯେତେ ଅନ୍ଧକାର ହେବାକୁ ଚାହେଁ ତାହା ହେଉ, ଏହା ସେତିକି ଅନ୍ଧକାର ହୋଇପାରେ ନାହିଁ ଯେତିକି କି ସୂର୍ଯ୍ୟ ଅନ୍ଧକାରର ସମସ୍ତ ଅଂଶକୁ ଦଂଶନ କରି ପକାଏ। ଅନ୍ଧକାର ଏବଂ ଆଲୋକ ଏକାଠି ରହିପାରିବେ ନାହିଁ, କାରଣ ସେହି କେଉଁଟି ସବୁଠାରୁ ଶକ୍ତିଶାଳୀ ଅଟେ? ତାହା ହେଉଛି ଆଲୋକ, ଏବଂ ଯେତେବେଳେ ଆଲୋକ ଉଜ୍ଜଳ ହୁଏ, ଅନ୍ଧକାର ପଳାୟନ କରେ। ଆମିନ୍। କଣ ଆପଣ ଖୁସି ନୁହନ୍ତି କି? ଆପଣ ତାହା ଜାଣିଛନ୍ତି ବୋଲି ଖୁସି ନୁହନ୍ତି କି? ନିଃସନ୍ଦେହ, ସେଠାରେ କୌଣସି ସ୍ଥାନରେ ବି ଗୋଟିଏ ହେଲେ ଛାୟା ନାହିଁ, କିନ୍ତୁ ଏହି ଆଶିଷିତ ଆଲୋକ ଯାହାକି ବର୍ତ୍ତମାନ ଠିକ ଆମ ହୃଦୟରେ ଅଛି, କିଛି ଗୋଟାଏ ପୁନର୍ବାର ସାକ୍ଷ୍ୟ ଦେଉଥାଏ, ପରମେଶ୍ୱରଙ୍କ ପୁତ୍ର, ପରମେଶ୍ୱରଙ୍କ ଶକ୍ତି। ଏବଂ ଆମେ ଏଠାରେ ଚଲାବୁଲା କରୁ, ପବିତ୍ର ଆତ୍ମାଙ୍କ ଶକ୍ତି ତଳକୁ ଓହ୍ଲାଇ ଏକ ସଭାକୁ ଯିବାର ଏବଂ ଏହା କହିବାର ଦେଖୁ, ଆପଣ ଶ୍ରୀମତୀ ଅମୁକ ଅମୁକ, ଯେ ଆପଣ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିଥିଲେ, ଆପଣ ଏତେ ଦିନ ହେଲାଣି ଏହି ଅସୁବିଧାରେ ପଡିଛନ୍ତି, କିନ୍ତୁ ସଦାପ୍ରଭୁ ଏହି କଥା କୁହନ୍ତି, ନିଜ ପାଦରେ ଛିଡ଼ା ହୁଅ, ତୁମେ ସୁସ୍ଥ ହୋଇଅଛ। ଆଉ ଜଣେ ପଙ୍ଗୁ ଓ ଅନ୍ଧ ସେମାନଙ୍କ ପାଦରେ ଛିଡ଼ା ହୋଇ ଉଠନ୍ତି, ଏବଂ ଜଣେ ମନୁଷ୍ୟର ଛାୟା କର୍କଟ ରୋଗରେ ଗ୍ରସ୍ତ ପୁନର୍ବାର ଜୀବନ ଏବଂ ନୂତନ ସ୍ୱାସ୍ଥ୍ୟକୁ ଫେରିଆସେ। ଏଥିରେ କୌଣସି ସନ୍ଦେହ ନାହିଁ, ଯୀଶୁ କହିଥିଲେ, ଏହିସବୁ ବିଷୟ ଯାହା ମୁଁ କରେ ତୁମେ ମଧ୍ୟ କରିବ। ଆହୁରି ସେ କହିଲେ, ପିତା ମୋତେ ନ ଦେଖାଇବା ପର୍ଯ୍ୟନ୍ତ ମୁଁ କିଛି କରେ ନାହିଁ। ତାହା କଣ ଅଟେ? ତାହା ହେଉଛି ସେହି ଆଲୋକ ଯାହାକି ଏହି ଅନ୍ଧକାରରେ ମିଶ୍ରିତ ହେବା ପାଇଁ ଆସୁଅଛି। ଆପଣ ଦେଖନ୍ତୁ, ଆମକୁ ମୁକ୍ତ କରିବା ନିମନ୍ତେ ମୁଁ ଯାହା କହୁଛି ଆପଣ ତାହା ବୁଝୁଛନ୍ତି କି? ତେବେ କୌଣସି ଦିନେ ଠିକ୍ ସେଠାକୁ ଫେରିଯାଏ, ଏବଂ ତାପରେ ଯେତେବେଳେ କି ଥିଓଫାନି ପୁନର୍ବାର ଅମର ଶରୀରକୁ ପରିଣତ ହୋଇଯାଏ ଯେପରିକି ତା ଆରମ୍ଭରେ ଥିଲା, ତାପରେ ଯୀଶୁ ଆସନ୍ତି ଏବଂ ପରମେଶ୍ୱର ଯେତେବେଳେ ଖ୍ରୀଷ୍ଟ ଏକ ହେବେ, ଖ୍ରୀଷ୍ଟ ସିଂହାସନରେ ବସିବେ ଏବଂ ସମସ୍ତ ଲୋକ ମାନବ ରୂପ ହେବେ। ଖ୍ରୀଷ୍ଟ ଦାଉଦଙ୍କ ସିଂହାସନରେ ବସିବେ, ଜଣେ ବ୍ୟକ୍ତି ପ୍ରଭୁ ଯୀଶୁ କଦାପି ମରିବେ ନାହିଁ, ଆମେ କଦାପି ମରିବୁ ନାହିଁ, ଆମେ କେବେ ବି ଅସୁସ୍ଥ ହେବୁ ନାହିଁ, ଆଉ ଦୁଃଖ ରହିବ ନାହିଁ, ଏବଂ ଆମେ 1000 ବର୍ଷ ଧରି ଜୀବିତ ରହିବୁ। ଏବଂ ଯେତେବେଳେ ଏହି ପୃଥିବୀରେ 1000 ବର୍ଷ ସମାପ୍ତ ହୁଏ, ତାପରେ ଶୈତାନ ଉଠି ଆସେ ଏବଂ ଦ୍ୱିତୀୟ ପୁନରୁତ୍ଥାନ ଉପସ୍ଥିତ ହୁଏ। ଅଧାର୍ମିକ ମାନଙ୍କର ପୁନରୁତ୍ଥାନ, ସେମାନେ ସମୁଦ୍ରର ବାଲି ପରି ଏକ ବିରାଟ ସୈନ୍ୟବାହିନୀ ସଂଗ୍ରହ କରନ୍ତି ଏବଂ ସେମାନେ ସାଧୁମାନଙ୍କ ଶିବିରକୁ ଘେରିବା ପାଇଁ ଆସନ୍ତି। ଏବଂ ଯେତେବେଳେ ତାହା ହୁଏ, ପରମେଶ୍ୱର ସ୍ୱର୍ଗରୁ ଅଗ୍ନି ଓ ଗନ୍ଧକ ବର୍ଷା କରି ସେମାନଙ୍କୁ ବିନାଶ କରିଦିଅନ୍ତି। ଏବଂ ଯୋହନ କହିଲେ, ମୁଁ ଏକ ନୂତନ ସ୍ୱର୍ଗ ଓ ଏକ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଲୋପ ପାଇଗଲା ଆଉ ସେଠାରେ କୌଣସି ସମୁଦ୍ର ନଥିଲା। ଏବଂ ମୁଁ ଯୋହନ ସେହି ପବିତ୍ର ନଗର ନୂତନ ଜେରୁସାଲମକୁ ଦେଖିଲି। ପରମେଶ୍ୱରଙ୍କ ଠାରୁ ସ୍ୱର୍ଗରୁ ଅବତରଣ ହେଉଥିଲା, ଯେପରିକି ନିଜ ସ୍ୱାମୀଙ୍କ ପାଇଁ କନ୍ୟା ରୂପେ ସୁସଜ୍ଜିତ ହୋଇ ପ୍ରସ୍ତୁତ ଅଟେ, ସେଠାରେ ଆପଣ ଅଛନ୍ତି। ସେଠାରେ ସେ କହିଲେ, ସେହି ଭାର୍ଯ୍ୟା ମେଷଶାବକ ଏବଂ କନ୍ୟା ସେଠାରେ ସବୁଦିନ ପାଇଁ ରହିବେ। ସେଠାରେ ଏକ ନୂତନ ପୃଥିବୀ ହେବ, ଲକ୍ଷ ଲକ୍ଷ ଏବଂ ଲକ୍ଷ ଲକ୍ଷ ବର୍ଗ ମାଇଲ। ଓ ମୋର ପ୍ରଭୁ, ସେହି ନଗର ବାଇବେଲ ସେହି ନଗରକୁ 15,000 ବର୍ଗ ମାଇଲ ମାପ କରିଥାଏ। ଏହାର 15,000 ମାଇଲ ଲମ୍ବ, 15,000 ମାଇଲ ଦୀର୍ଘ ଏବଂ 15,000 ମାଇଲ ଉଚ୍ଚ। ବାଇବେଲ ସେହି ନଗର ବିଷୟରେ ଅବିକଳ ସେହିପରି ବର୍ଣ୍ଣନା ଦିଏ। ଏଥିରେ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଆଉ ସମୁଦ୍ର ନାହିଁ, ତା ପାଇଁ କୌଣସି ସ୍ଥାନ ନଥିଲା। ଓ ସେଠାରେ ଏପରି ସୌନ୍ଦର୍ଯ୍ୟ ରହିବ ଏବଂ ସେଠାରେ ପରମେଶ୍ୱରଙ୍କ ଠିକ ସିଂହାସନଠାରେ ଏକ ନିର୍ଝର ରହିବ, ଯାହା ସିଂହାସନ ସମ୍ମୁଖରେ ପ୍ରବାହିତ ହୁଏ। ସେଠାରେ ଗଛର ଜୀବନର ନଦୀର ଉଭୟ ପାର୍ଶ୍ୱରେ ଗୋଟିଏ ଗଛ ଅଟେ ଏବଂ ଏହି ଗଛରେ 12 ପ୍ରକାରର ଫଳ ଫଳିଥାଏ ଏବଂ ପ୍ରତି ମାସରେ ଏହା ଫଳ ଧାରଣ କରେ। ସେଠାରେ 24 ପ୍ରାଚୀନ ରୁହନ୍ତି, ସେଠାରେ କନ୍ୟା ରହିଛି, ସେଠାରେ 44,000 ସେହି ମନ୍ଦିରର ନପୁଂସକ ମାନେ ରହିଛନ୍ତି। ହେ ଭାଇ, ଆମେ କୌଣସି ସ୍ଥାନକୁ ଯାଉଅଛୁ, ଆମ ସମ୍ମୁଖରେ ବିଷୟ ଗୁଡିକ ରହିଛି। 4,24 ପ୍ରାଚୀନ, 1,44,000 ନପୁଂସକ, କନ୍ୟା ଖ୍ରୀଷ୍ଟଙ୍କ ସହିତ ବସି ରହିଛି। ମୋର ଆପଣ କଥାବାର୍ତ୍ତା କରନ୍ତି, ମୋ ଘର ମଧୁର ଘର, ଆମିନ। ଏହା ଭାବିବାକୁ ଯେ ମୋର ସେଠାକୁ ଯିବାର ସୌଭାଗ୍ୟ ରହିଛି ଏବଂ ଆପଣଙ୍କର ସେଠାକୁ ଯିବାର ସୌଭାଗ୍ୟ ରହିଛି, ଏବଂ ଆପଣ କାହିଁକି ଏ ଅନ୍ଧକାରରେ ଚାଲିବାକୁ ଓ ଆଲୋକ ନ ଦେଖିବାକୁ ବାଛିବେ ଆଉ ମରିବାକୁ ପୁଣି ବିଶୃଙ୍ଖଳା ମଧ୍ୟକୁ ଯାଇ ଶୂନ୍ୟ ହେବାକୁ ବାଛିବେ? କାରଣ ଯେତେବେଳେ ଆଲୋକ ତାହାର ସର୍ବୋଚ୍ଚ ଅଧିକାରକୁ ଧାରଣ କରିଥାଏ, ଅନ୍ଧକାର ପାଇଁ କୌଣସି ସ୍ଥାନ ରୁହେ ନାହିଁ। ଆଲୋକ ଆସିବା ପରେ ଅନ୍ଧକାର କୁଆଡେ ଚାଲିଯାଏ ତାହା ଖୋଜି ବାହାର କରନ୍ତୁ। ତାହା ସେତେବେଳେ ହିଁ ଅଟେ ଯେତେବେଳେ କି ସମସ୍ତ ବିଷୟ ପରମେଶ୍ୱରଙ୍କ ନିକଟକୁ ଫେରିଯାଏ। ତାହାର ଥିଲା ଅନ୍ଧକାରର ଏକ ଆରମ୍ଭ ଥିଲା, ଅନ୍ଧକାରର ଏକ ଶେଷ ଅଛି। ଆଲୋକର କୌଣସି ପ୍ରାରମ୍ଭ ନଥିଲା କିମ୍ବା ତାହାର କୌଣସି ଶେଷ ନାହିଁ। ପରମେଶ୍ୱରଙ୍କ କୌଣସି ଆରମ୍ଭ ନଥିଲା କିମ୍ବା କଦାପି କୌଣସି ଶେଷ ନାହିଁ। ତେଣୁକରି କୌଣସି ଦିନେ ସେ ସମସ୍ତ ଅବସାଦଗ୍ରସ୍ତ ଜଗତ, ଯାହାର ସମଗ୍ର ପାପ ଏବଂ ତାହାର ସୌନ୍ଦର୍ଯ୍ୟ ସହିତ ତଥାକଥିତ ଏବଂ ତାହାର ସମସ୍ତ ଅଦ୍ଭୁତ ଚମତ୍କାରିତାମାନ ଏବଂ ସମ୍ବେଦନାତ୍ମକ ଏବଂ ତାହାର ସମସ୍ତ ଚାକଚକ୍ୟତା ସହିତ ଆଉ ସବୁକିଛି ଲୋପ ପାଇ ନଷ୍ଟ ହୋଇଯିବ ଏବଂ ଏହା ଆଉ କିଛି ବାକି ରହିବ ନାହିଁ। ଏହା ବିଷୟରେ ଆଉ ଅଧିକ ଚିନ୍ତା କରାଯିବ ନାହିଁ। ଏହା କୁହେ ଏପରିକି ଏହା ଏପରିକି ଆଉ ସ୍ମରଣରେ ସୁଦ୍ଧା ଆସିବ ନାହିଁ। କିନ୍ତୁ ପ୍ରଭୁଙ୍କର ଆଶ୍ରିତ ମାନେ ସର୍ବଦା ତାହାଙ୍କ ସହିତ ରହିବେ। ଆମର ତାହାଙ୍କର ନିଜସ୍ୱ ଭଳି ଏକ ଗୌରବମୟ ଶରୀର ହେବ। ତାଙ୍କ ସହିତ ରହିବା, ତାହାଙ୍କ ସହିତ ଭୋଜନ କରିବା ଏବଂ ତାଙ୍କ ସହିତ ବସିବା ଓ ତାହାଙ୍କ ସହିତ ସଦାକାଳ ଏବଂ ଚିରକାଳ ପୁଣି ଅୟୁତ ଅୟୁତ କାଳ ପାଇଁ ରହିବା ଏବଂ ଅନନ୍ତ ଯୁଗମାନ ସେହି ଶେଷ ନ ହେଉଥିବା ଜଗତ ସହିତ ମିଶିଯିବ। ଏବଂ ଆଜି ରାତି ଆପଣଙ୍କ ଠାରେ ଏକ ଚୟନ ଅଛି। ଯଦି ଆପଣ ସେହି ସ୍ଥାନକୁ ଭେଟିବାକୁ ପ୍ରସ୍ତୁତ ନୁହନ୍ତି, ଏଥିରେ କିଛି ଜାୟାସେ ନାହିଁ ଯେ ଆପଣ କେତେ ମଣ୍ଡଳୀକୁ ଯାଆନ୍ତି, ଆପଣ ଜଣେ କେତେ ଭଲ ସଦସ୍ୟ ଅଟନ୍ତି, ଆପଣ ସେପର୍ଯ୍ୟନ୍ତ ନଷ୍ଟକଳ୍ପ ଅଟନ୍ତି ଯେପର୍ଯ୍ୟନ୍ତ କି ଖ୍ରୀଷ୍ଟ ଆପଣଙ୍କୁ ସେହି ଅନ୍ଧକାରରେ ଯେଉଁଥିରେ ଆପଣ ଚାଲୁଥାନ୍ତି ନୂତନ ଜୀବନକୁ ନ ଦେଇ ଦିଅନ୍ତି। ଆପଣ ଧାର୍ମିକ ହୋଇପାରନ୍ତି, ଧାର୍ମିକ ଶୁଣନ୍ତୁ ବନ୍ଧୁଗଣ, ଧର୍ମ ବୌଦ୍ଧିକ ଅଟେ, ବୁଝିଲେ? କୈନଙ୍କର ସମସ୍ତ ସନ୍ତାନମାନଙ୍କ ପାଖରେ ଧର୍ମ ସର୍ବଦା ରହି ଆସିଥିଲା। ଯୀଶୁ ଆସିବା ସମୟରେ ସେହି ଯୁହୁଦୀମାନଙ୍କ ପାଖରେ ଏକ ଧର୍ମ ରହିଥିଲା, କିନ୍ତୁ ସେମାନେ ପରିତ୍ରାଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଆଜି ରାତି ଆପଣ ବହୁତ ଧାର୍ମିକ ହୋଇପାରନ୍ତି, ଆପଣ ପ୍ରେସବିଟେରିଆନ, ମେଥଡିଷ୍ଟ, ପେଣ୍ଟିକଷ୍ଟାଲ, ନାଜେରିନ, ପିଲଗ୍ରିମ, ହୋଲିନେସ୍ ହୋଇପାରନ୍ତି। ଆପଣ ମାତ୍ର ଧର୍ମ ପରି ହୋଇଥାଇପାରନ୍ତି, ନିଜର ମଣ୍ଡଳୀକୁ ଯାଇ ସାକ୍ଷ୍ୟ ଦେଇପାରନ୍ତି, ଆପଣ ଗୀତ ଗାଇ ଚିତ୍କାର କରି ପ୍ରଭୁଙ୍କୁ ପ୍ରଶଂସା କରିପାରନ୍ତି, ଆପଣ ନିଜର ଦଶମାଂଶ ମଣ୍ଡଳୀକୁ ଆଣିପାରନ୍ତି, ଆପଣ ନିଜର ପଡ଼ୋଶୀଙ୍କ ସହିତ ଠିକ୍ ବ୍ୟବହାର କରିପାରନ୍ତି, ଯାହାକି ଆପଣଙ୍କର ଅନନ୍ତ ଗନ୍ତବ୍ୟ ସ୍ଥଳ ସହିତ ଏହାର ଗୋଟିଏ ହେଲେ ସମ୍ପର୍କ ନାହିଁ। କୈନ ଏହାର ପ୍ରତ୍ୟେକ ବିଷୟକୁ କରିଥିଲେ। ଅବଶ୍ୟ ବାଇବେଲ ଏହା କୁହେ ଯେ ଗହମ ଏବଂ ବାଳୁଙ୍ଗା ଏକାଠି ଆସିଥାନ୍ତି। ସେହି ଛୋଟ ପୁରୁଣା ଗହମ ସେଠାରେ ବସି ରହି ବର୍ଷାର ଅପେକ୍ଷା କରୁଥିଲା ଏବଂ କଣ୍ଟକଲତା ମଧ୍ୟ। ଯେତେବେଳେ ବର୍ଷା ଆସେ, କଣ୍ଟକଲତା ମଧ୍ୟ ଗହମ ପରି ବର୍ଷା ପାଇଥିବା ହେତୁ ଖୁସି ହୁଏ, କିନ୍ତୁ ଏହା ସେମାନଙ୍କର ଫଳ ଦ୍ୱାରା ଆପଣ ସେମାନଙ୍କୁ ଜାଣିବେ। ତେବେ ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା, ଯେତେବେଳେ କି ଆପଣ ନିଜର ଫଳଗୁଡ଼ିକୁ ପରୀକ୍ଷା କରନ୍ତି। ତେବେ ପିତା ପରମେଶ୍ୱର, ଆଜି ରାତି ଏଠାରେ କେତେକ କଠିନ ପ୍ରଶ୍ନ ଆସିଅଛି। ମୁଁ ହୁଏତ ସଠିକ୍ ଭାବରେ କାର୍ଯ୍ୟ କରିନଥାଇପାରେ, କିନ୍ତୁ ମୋର ସର୍ବୋତ୍ତମ ଜ୍ଞାନରେ ତୁମେ ମୋର ହୃଦୟକୁ ଜାଣିଛ। ମୁଁ ପ୍ରାର୍ଥନା କରେ ଯେ ହେ ପରମେଶ୍ୱର, ତୁମେ ଏହାକୁ ଗ୍ରହଣ କରିବ ଏବଂ ବର୍ତ୍ତମାନ ବୋଧହୁଏ ଏହି ପ୍ରଶ୍ନଗୁଡ଼ିକ ମଧ୍ୟରୁ କେତେକରେ ଯଦି ମୁଁ ସେଗୁଡ଼ିକ ଠିକ୍ କରିନାହିଁ, ତେବେ ତୁମେ ଲୋକମାନଙ୍କ ହୃଦୟ ସହିତ କଥା ହୁଅ ଏବଂ ତୁମେ ସେଗୁଡ଼ିକୁ ଠିକ୍ ସେହିପରି କର ଯେପରି ଭାବରେ ସେଗୁଡ଼ିକ ରହିବା ଉଚିତ। ମୁଁ ଅନୁଭବ କରେ ଯେ ତୁମେ ମୋତେ କହିଥିଲ, କିନ୍ତୁ ଯଦି ମୁଁ ଭୁଲ ହୋଇପାରେ ତେବେ ତୁମେ ମୋତେ କ୍ଷମା କରିବ। ଏବଂ ମୁଁ ପ୍ରାର୍ଥନା କରେ ହେ ପରମେଶ୍ୱର ଯେ ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଜଣ ନିଜ ହୃଦୟରେ ଏହି ବିଷୟଗୁଡ଼ିକୁ ଗ୍ରହଣ କରିବେ ଏବଂ ଏହା ହେଉ ଯେ ସେମାନେ ସେଗୁଡ଼ିକ ବିଷୟରେ ଚିନ୍ତା କରିବେ ଏବଂ ଏହିପରି ଭାବିବେ, ହଁ ସେଠାରେ ସେହି ମଣ୍ଡଳୀ ଅଛି, ସେଠାରେ ଏହିସବୁ ବିଷୟଗୁଡ଼ିକ ଅଛି, ତାହା ହିଁ ଅଟେ ଯାହାକି ବାଇବେଲ କୁହେ। ହେ ପ୍ରଭୁ, ଏହା ହେଉ ଯେ ମହିଳାମାନେ, ତୁମେ ଜାଣ ଯେ ମୁଁ ସେମାନଙ୍କୁ କହିବା ଦ୍ୱାରା କିଛି ବ୍ୟକ୍ତିଗତ କଟାକ୍ଷ କରୁନାହିଁ, କିନ୍ତୁ ପରମେଶ୍ୱର, ମୁଁ ମୋର ଭଉଣୀମାନଙ୍କୁ ଭଲ ପାଏ ଏବଂ ତୁମେ ତାହା ଜାଣ ପିତା। ତୁମେ ଜାଣ ଯେ ମୁଁ ସେମାନଙ୍କ ବିଷୟରେ କିପରି ଚିନ୍ତା କରେ, କିନ୍ତୁ ଛିଡ଼ା ହୋଇ ସେମାନଙ୍କୁ କିଛି ଭୁଲ ବିଷୟ କହିବା, ମୁଁ ସେମାନଙ୍କ ପାଇଁ ଜଣେ ପ୍ରତାରଣକାରୀ ହୋଇଯିବି। ମୁଁ ମୋର ଭଉଣୀମାନଙ୍କ ପ୍ରତି ଜଣେ ପ୍ରତାରଣକାରୀ ହେବାକୁ ଇଚ୍ଛା କରେ ନାହିଁ, ମୁଁ ସେମାନଙ୍କୁ ସତ କହିବାକୁ ଚାହେଁ ଏବଂ ପିତା, ମୁଁ ଏହାକୁ ଠିକ୍ ତୁମ ବାକ୍ୟରୁ ନିଏ। ଏବଂ ବର୍ତ୍ତମାନ ମୁଁ ମୋର ଭାଇମାନଙ୍କୁ ନିନ୍ଦା କରେ ନାହିଁ, କିନ୍ତୁ ପ୍ରଭୁ, ମୁଁ କହୁଛି ଯେ ଯେତେବେଳେ ସେମାନେ ଏହିସବୁ ବିଷୟ ଅନୁମତି ଦେଇଥାନ୍ତି, ସେତେବେଳେ ସେମାନେ ଭୁଲ ଅଟନ୍ତି। ଏବଂ ଯଦି ସେହି ମହିଳା ଏତଦ୍ଭିନ୍ନ ଅନ୍ୟ କିଛି ବିଷୟ ଜାଣନ୍ତି ଏବଂ ଯାଇ ତାହା କରନ୍ତି, ତେବେ ଏହା ତାଙ୍କ ଉପରେ ନିର୍ଭର କରେ, ସେ ପାଳକ ଦୋଷୀ ନୁହନ୍ତି। ହେ ଆବା ପିତା, ସେ ବିଷୟଗୁଡ଼ିକ ତୁମର ବାକ୍ୟ ଅଟେ ଏବଂ ସେଗୁଡ଼ିକ ତୁମ ପ୍ରତି ଅଟେ। ବର୍ତ୍ତମାନ ତୁମେ ଲୋକମାନଙ୍କ ହୃଦୟଗୁଡ଼ିକ ସହିତ କଥା ହୁଅ, ମୁଁ ସେସବୁକୁ ତୁମ ନିକଟରେ ସମର୍ପଣ କରେ। ପିତା, ମୁଁ ଦେଖିବି ଯେ ତୁମେ କଣ କରିଅଛ, ତୁମେ ଜାଣିଛ। ପ୍ରତ୍ୟେକ ହୃଦୟ ସହିତ କଥା କୁହ, ଆମେ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ। ଏବଂ ନିଜର ମସ୍ତକ ଗୁଡ଼ିକ ନତ କରି ମୁଁ ଭାବେ ଯେ କେହି ଯଦି ନିଜର ହାତ ଉଠାଇ କହିବେ କି ଭାଇ ବ୍ରାନହମ୍, ମୋତେ କେବଳ ମନେ ରଖନ୍ତୁ ଯେପରିକି ମୁଁ ଜଣେ ସମ୍ପୂର୍ଣ୍ଣ ବିଜୟୀ ହୋଇପାରେ ଏବଂ ଶେଷ ଦିନରେ ବିବାହ ପୋଷାକ ପିନ୍ଧି ଖ୍ରୀଷ୍ଟଙ୍କ ସହିତ ରହିପାରେ, କଣ ଆପଣ ନିଜର ହାତ ଉଠାଇ କହିବେ କି ମୋ ପାଇଁ ପ୍ରାର୍ଥନା କରନ୍ତୁ। ବର୍ତ୍ତମାନ ସମସ୍ତେ ନିଜର ମୁଣ୍ଡକୁ ତଳକୁ ରଖନ୍ତୁ ଏବଂ କେବଳ ନୁଆଇ ରଖିଥାନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଏହା ଭଲ ଅଟେ। ସେଠାରେ ମୋର ଭଉଣୀମାନେ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ମୋର ଭାଇମାନଙ୍କୁ ମଧ୍ୟ ନିଜର ହାତ ଉଠାଇଛନ୍ତି, ତା ଅଦ୍ଭୁତ ଅଟେ। ବର୍ତ୍ତମାନ ପିତା, ତୁମେ ସେମାନଙ୍କ ହାତ ଗୁଡ଼ିକୁ ଦେଖୁଛ, ମୁଁ ଜାଣେ ବେଳେବେଳେ ଆପଣ ଚିନ୍ତା କରନ୍ତି, ତେବେ ସେହିପରି ଏକ ଛୋଟ ପ୍ରାର୍ଥନା। ପରମେଶ୍ୱର, ମୁଁ ସେହି ମା ବିଷୟରେ ଚିନ୍ତା କରୁଛି ଯିଏକି ଗତକାଲି କହିଥିଲେ ସେଦିନ ତାଙ୍କ ଘରେ ଏକ ଛୋଟ ପ୍ରାର୍ଥନା ହୋଇଥିଲା, ଯେତେବେଳେ କି ସେହି ବାଳକଟି ମୃତ ପ୍ରାୟ ଅବସ୍ଥାରେ ଥିଲା, 3 ସପ୍ତାହ କେବଳ ବଞ୍ଚିବାକୁ ଥିଲା, ମସ୍ତିଷ୍କରେ ସେହି ଅତିଶୟ ବୃଦ୍ଧି ଥିଲା ଏବଂ ବର୍ତ୍ତମାନ ବିଷୟଗୁଡ଼ିକ ପରିବର୍ତ୍ତିତ ଅଟେ। ମୁଁ ହିଜିକିଓଙ୍କ ବିଷୟରେ ଚିନ୍ତା କରେ, ନିଜର ମୁହଁକୁ କାନ୍ଥ ଆଡ଼କୁ କରିଥିଲେ ଓ କାନ୍ଦିଥିଲେ। ହେ ପ୍ରଭୁ, ମୁଁ ବିନୟ କରୁଅଛି, ମୋ ପ୍ରତି ଦୟା କର, ମୋ ପ୍ରତି ଧ୍ୟାନ ଦିଅ, କାରଣ ମୁଁ ତୁମ ଆଗରେ ଏକ ସିଦ୍ଧ ଅନ୍ତକରଣ ସହିତ ଗମନାଗମନ କରିଛି, ଏହା ମୃତ୍ୟୁକୁ ଜୀବନରେ ବଦଳାଇ ଦେଲା। ପରମେଶ୍ୱରଙ୍କ ପୁତ୍ରଙ୍କ ଠାରୁ ଗୋଟିଏ ଚିତ୍କାର, ଲାଜାର ବାହାରି ଆସ, ଆଉ ଜଣେ ମୃତ ଲୋକ ବାହାରି ଆସିଥିଲା। ହେ ପରମେଶ୍ୱର, ତୁମେ କହିଲ, କୁହ, ମାଗ ଏବଂ ତାହା ଦିଆଯିବ। ଯେତେବେଳେ ତୁମେ କିଛି ବି କୁହ, ବିଶ୍ୱାସ କର ଯେ ତୁମେ ଯାହା କହୁଛ ତାହା ସଫଳ ହେବ, ତୁମେ ଯାହା କହିଛ ତାହା ପାଇବ। ବର୍ତ୍ତମାନ ପିତା, ମୁଁ ପ୍ରାର୍ଥନା କରେ ଯେ ପ୍ରତ୍ୟେକ ଜଣ ଯେଉଁମାନେ କି ନିଜର ହାତ ଉଠାଇଛନ୍ତି ସେମାନେ ତାହା ପାଆନ୍ତୁ ଯାହା ପାଇଁ ସେମାନେ ହାତ ଉଠାଇଥିଲେ ଏବଂ ସେମାନେ ଆଶିଷିତ ହୁଅନ୍ତୁ। ଏବଂ ପରମେଶ୍ୱର, ମୁଁ ପ୍ରାର୍ଥନା କରେ ଯେ ତୁମେ ଆମର ଭଉଣୀମାନଙ୍କୁ ସାହାଯ୍ୟ କରିବ ଯେ ସେମାନେ ହେବେ ସେମାନେ ନିଜସ୍ୱ ଆଚରଣ କରନ୍ତୁ, ଯେ ଶୟତାନ ଟେଲିଭିଜନ ଏବଂ ଟୁ ଷ୍ଟୋରି ପତ୍ରିକା ଓ ଇତ୍ୟାଦି ମାଧ୍ୟମରେ ଯାହାକି ଏତେ ହୁଗୁଳା ମାତ୍ରାରେ ନିୟନ୍ତ୍ରିତ କରାଯାଏ ଏବଂ ଅଣସଂରକ୍ଷିତ କାର୍ଯ୍ୟକ୍ରମ ଗୁଡ଼ିକ କିପରି ଟେଲିଭିଜନରେ ଆବର୍ଜନା ଆଉ ଅଶ୍ଳୀଳ ଓ ଇତ୍ୟାଦି ଯାହାକି କରିଥାଏ ଆପଣଙ୍କ ନିମନ୍ତେ ଲକ୍ଷ ଲକ୍ଷ ପ୍ରାଣ ଜିତିବା ପାଇଁ ଏକ ସାଧନ ହୋଇପାରେ, କିନ୍ତୁ ସେଗୁଡ଼ିକ କିପରି ସଂରକ୍ଷିତ ହୋଇନାହିଁ ଏବଂ ଏହି ସମସ୍ତ ମନ୍ଦ ବିଷୟଗୁଡ଼ିକୁ ପ୍ରସାରଣ କରେ ଯାହାକି ସେମାନେ କେତେ ଦୟନୀୟ ସ୍ଥିତି। ଏବଂ ଏହା ଜାଣିବା ଯେ ଶୈତାନର ଆତ୍ମା ଆମ ଭଉଣୀମାନଙ୍କ ମଧ୍ୟରେ ଓ ଚାରିପାଖରେ ପ୍ରବେଶ କରିଛି ଏବଂ ସେମାନଙ୍କୁ ସେହିପରି ଫ୍ୟାସନ ଏବଂ ପୋଷାକ ପରିଧାନ କରାଇବାକୁ ଚେଷ୍ଟା କରୁଅଛି, ଏବଂ ଆମେ ପାଉ ଯେ ଏଥିରେ ଆମ ଭାଇମାନଙ୍କ ଠାରେ ମଧ୍ୟ ପ୍ରଭୁ ଯେ ସେମାନେ କିପରି ଏହା ଆକଳନ କରନ୍ତି ଯେ ସେମାନେ ଧୂମପାନ କରିପାରନ୍ତି ଓ ମଦ ପିଇପାରନ୍ତି ଏବଂ ସେହିପରି ବିଷୟ କରିପାରନ୍ତି ଆଉ ତଥାପି ଖ୍ରୀଷ୍ଟିଆନ ହୋଇପାରନ୍ତି, କାରଣ ସେମାନେ କୁହନ୍ତି ଯେ ସେମାନେ ବିଶ୍ୱାସ କରନ୍ତି। ସେମାନେ ତାହା ଜାଣନ୍ତୁ ଯେ ଶୈତାନ ମଧ୍ୟ ବିଶ୍ୱାସ କରେ ଆଉ ସେ ପରିତ୍ରାଣ ପାଇନାହିଁ, ସେ ବିଶ୍ୱାସ କରେ ଓ କମ୍ପିତ ହୁଏ। ଏବଂ ବର୍ତ୍ତମାନ ପିତା, ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଆମ ସମସ୍ତଙ୍କ ପ୍ରତି ଦୟା କରିବ ଏବଂ ଆମର ପାପଗୁଡ଼ିକୁ କ୍ଷମା କରିବ, ଆଉ ହୋଇପାରେ ଯେ କେତେକେ ସେମାନଙ୍କର ହାତଗୁଡ଼ିକୁ ଉଠାଇ ନାହାନ୍ତି, ହେ ପରମେଶ୍ୱର ଦୟା କରିବ, ହୋଇପାରେ ଯେ ପରବର୍ତ୍ତୀ ସୁଯୋଗ ଯାହା ସେମାନଙ୍କର ଅଛି ସେମାନେ ନିଜର ହାତକୁ ଟାନ୍ତୁ। ପ୍ରଭୁ, ଆମେ ପ୍ରଭୁ ଭୋଜ ନେବା ପାଇଁ ସ୍ଥିର କରୁଅଛୁ। ଆମର ଅପରାଧଗୁଡ଼ିକୁ ଏବଂ ଜୀବନର ଆମର ବିଗତ ବିଷୟଗୁଡ଼ିକୁ କ୍ଷମା କର ଏବଂ ଆମେ ତୁମର ଆଶୀର୍ବାଦକୁ ଗ୍ରହଣ କରିପାରୁ, କାରଣ ଆମେ ଏହାକୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ। ଆମିନ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ଏହିପରି ଭାବେ ଅପେକ୍ଷା କରି ରଖିଥିବା ପାଇଁ ମୁଁ ଦୁଃଖିତ। ମୁଁ କେବଳ ଆଶ୍ଚର୍ଯ୍ୟ କରୁଛି, ଠିକ୍ ପ୍ରଭୁ ଭୋଜ ପୂର୍ବରୁ ଯଦି କେହି ପ୍ରାର୍ଥନା କରାଇବା ପାଇଁ ଆସନ୍ତି, ପ୍ରାର୍ଥନା କରାଇବାକୁ ଚାହାନ୍ତି, ତେବେ ଠିକ୍ ଏହି ସମୟରେ ଆମେ ତାହା କରିବା ପାଇଁ ଆନନ୍ଦିତ ହେବୁ। ଯଦି ସେଠାରେ କେହି ଜଣେ ପ୍ରାର୍ଥନା କରାଇବା ପାଇଁ ଅଛନ୍ତି, ଠିକ୍ ଅଛି ଭାଇ, ଆପଣ ତାଙ୍କୁ ଠିକ୍ ଉପରକୁ ନେଇ ଆସନ୍ତୁ, ତା ଭଲ ହେବ। ଏବଂ କେବଳ ଗୋଟିଏ କ୍ଷଣ, ଆଉ ତାପରେ ଆମେ ବିସର୍ଜିତ କରିବାକୁ ଯାଉଅଛୁ। ଏବଂ ତାପରେ ଯେତେବେଳେ ଆମେ ବିସର୍ଜିତ କରୁ, ସେତେବେଳେ ଯେଉଁମାନେ ପ୍ରଭୁ ଭୋଜ ନେବା ପାଇଁ ରହିବାକୁ ଚାହାନ୍ତି ସେମାନେ ରହିପାରନ୍ତି। କିନ୍ତୁ ଠିକ୍ ବର୍ତ୍ତମାନ ଆମେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଅଛୁ। ବାଇବେଲ କ'ଣ କୁହେ? ଯଦି ଭାଇ ଉଠିପାରୁନାହାନ୍ତି, ତାହା ଠିକ୍ ଅଛି, ତାଙ୍କୁ ସେଠାରେ ବସିବାକୁ ଦିଅନ୍ତୁ, ଆମେ ତାଙ୍କ ପାଖକୁ ଆସିବା। ତାହା ଠିକ୍ ଅଟେ, ତାଙ୍କୁ ସେଠାରେ ବସିବାକୁ ଦିଅନ୍ତୁ, ଆଉ ଆମେ ତଳକୁ ଓହ୍ଲାଇ ଆସି ତାଙ୍କ ପାଇଁ ପ୍ରାର୍ଥନା କରିବୁ। ତା ଠିକ୍ ଅଟେ। ଠିକ୍ ଅଛି ମହାଶୟ, ତାଙ୍କୁ କେବଳ ଠିକ୍ ସେଠାରେ ବସିବାକୁ ଦିଅନ୍ତୁ। ତାଙ୍କ ପାଇଁ ଏଠାରେ ଛିଡ଼ା ହେବା କଷ୍ଟକର ଅଟେ, କାହିଁକି ଆମେ ତାଙ୍କ ପାଖକୁ ଆସିବା ପାଇଁ ଖୁସି ହେବୁ। ମୋର ପ୍ରିୟ ବନ୍ଧୁ, ବର୍ତ୍ତମାନ ମୁଁ ଏହି ଗୋଟିଏ ବିଷୟ ଉଲ୍ଲେଖ କରିବାକୁ ଚାହେଁ। ଦେଖନ୍ତୁ, ମୁଁ ଜାଣେ ଯେ ପ୍ରଭୁ ଏହାକୁ ଅନେକ ଏବଂ ଅନେକ ଥର ପ୍ରମାଣ କରିଛନ୍ତି। ବୁଝିଲେ, ମୁଁ ଜଣେ ପ୍ରଚାରକ ନୁହେଁ, ମୋ ପାଖରେ ଶିକ୍ଷା ଏବଂ ଇତ୍ୟାଦି କିଛି ନାହିଁ। ମୁଁ ପ୍ରଭୁ ଯୀଶୁଙ୍କୁ ପ୍ରେମ କରେ, ପରମେଶ୍ୱର ଜାଣନ୍ତି ଯେ ମୁଁ ତାହାଙ୍କୁ ପ୍ରେମ କରେ। କିନ୍ତୁ ଗୋଟିଏ ବିଷୟ ମୋତେ କରିବାକୁ ଡକାଯାଇଥିଲା, ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା। କ'ଣ ଆପଣ ତା ବିଶ୍ୱାସ କରନ୍ତି? ଏହା ପୂର୍ବେ କି ମୁଁ ଦାନ ବିଷୟରେ କଦାପି ଜାଣନ୍ତି, ମୁଁ ଏଠାରେ ଡାକ୍ତରଖାନାକୁ ଯାଉଥିଲି ଏବଂ ମୋର ମନେ ଅଛି ଯେ ସେହି ନର୍ସ ମାନେ କହୁଥିଲେ, ବର୍ତ୍ତମାନ ଆପଣ ଭଲ ହେବାକୁ ଯାଉଛନ୍ତି। ବୁଝିଲେ, ଏବଂ କେବଳ ଏପରି କିଛି ଯେ ପରମେଶ୍ୱର ଲୋକମାନଙ୍କ ନିମନ୍ତେ ମୋର ପ୍ରାର୍ଥନାକୁ ସମ୍ମାନ ଦେବା ହେତୁ ଏତେ ଅନୁଗ୍ରହକାରୀ ରହିଛନ୍ତି। ମୁଁ କଳ୍ପନା କରେ, ଆଜି ରାତିରେ ଯଦି ଏହାକୁ କୁହାଯାଏ, ଜଗତର ସବୁଆଡ଼େ କେବଳ ଏକ ସର୍ବବିଶ୍ୱବ୍ୟାପୀ ବିସ୍ଫୋରଣ ଅଟେ। ଏବଂ ଧରନ୍ତୁ ପ୍ରତ୍ୟେକ ଜଣ ଯାହାଙ୍କ ପାଇଁ ଭାଇ ବ୍ରାନମ୍ ପ୍ରାର୍ଥନା କରିଛନ୍ତି ଏଠାକୁ ଆସନ୍ତି, ମୁଁ ଚାହିଁବି ଯେ ଆପଣ ଏକ ଚିଠି ସହିତ ଆମେରିକା ସରକାରଙ୍କୁ ଏକ ଉତ୍ତର ଦିଅନ୍ତୁ ଏବଂ ତାହା ଏକ ବିଶ୍ୱବ୍ୟାପୀ ପ୍ରସାରଣ ହେବ। ମୁଁ ଅନୁମାନ କରେ ବୋଧହୁଏ 40 କିମ୍ବା 50 ଲକ୍ଷ ଲୋକ ସେହି ଡାକରାର ଉତ୍ତର ଦେବେ ଯଦି ଏହା ଜଣାପଡ଼ିବ। ବୁଝିଲେ, ଏବଂ ସେହି ଲୋକମାନେ କିମ୍ବା ସେମାନଙ୍କ ମଧ୍ୟରୁ କେତେକ ଯେଉଁମାନେ କି ଆଗରୁ ମରିଯାଇଥିଲେ ଡାକ୍ତରଙ୍କ ଦ୍ୱାରା ଏବଂ ସେହି ସମାଧି କର୍ମକର୍ତ୍ତାଙ୍କ ସମ୍ମୁଖରେ ପଡ଼ି ରହିଥିଲେ, ସେମାନଙ୍କ ମଧ୍ୟରୁ କେତେକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଏକ ପ୍ରାକୃତିକ ମୃତ୍ୟୁ ମରିଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଅନ୍ଧ, ଖଞ୍ଜ, ଛୋଟା ଅଙ୍କା ବଙ୍କା ଥିବା ପୀଡିତ ଅଟନ୍ତି ମାନସିକ ଭାବରେ ଡାକ୍ତରଖାନା ଗୁଡ଼ିକରେ। ଏହା ସୁଦ୍ଧା ଜାଣିନାହାନ୍ତି ଯେ ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ହେତୁ ଡାକ୍ତରଖାନାରେ ଥିଲୁ। ସେମାନଙ୍କୁ ଭିତରକୁ ଆଣନ୍ତୁ, ସେମାନଙ୍କୁ ନେବାକୁ ଅଛି। ସେମାନେ ସଂଘର୍ଷ କରି ନିଜ ରାସ୍ତା ବାହାର କରି ନିଅନ୍ତି ଏବଂ ନିଜକୁ ଖଣ୍ଡ ଖଣ୍ଡ କରିଦିଅନ୍ତି, ଏପରିକି ଏହା ସୁଦ୍ଧା ନ ଜାଣି ଯେ ସେ କେଉଁଠାରେ ଅଛନ୍ତି। 5 ମିନିଟରେ ଭଲ ହୋଇଯାଆନ୍ତି, ମଧୁର ପ୍ରେମୀ ଲୋକ ହୋଇଯାଆନ୍ତି ଏବଂ ସେମାନଙ୍କର ଅବଶିଷ୍ଟ ଦିନଗୁଡ଼ିକ ଉତ୍ତମ ଅବସ୍ଥାରେ ରହିଥାନ୍ତି। ବୁଝିଲେ, ଏହା କ'ଣ ଅଟେ? ଏହା ଭାଇ ବ୍ରାନହମ୍ ନୁହନ୍ତି, ଏହା ତ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ମୋତେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପଠାଇଛନ୍ତି। ବର୍ତ୍ତମାନ ଏଠାରେ ତାହା ଅଛି ଯାହାକି ଏହା ଅଟେ। ତା ଜେଫରସନ୍ ମିଲ୍ରେ ଏତେ ସଫଳ ହୋଇନାହିଁ, କାରଣ ଏଠାରେ କାହିଁକି? ବର୍ତ୍ତମାନ ମୁଁ ଚାହେଁ ଯେ ଆପଣ ଜାଣନ୍ତୁ ଯେ ମୋର କେତେକ ଅତି ନିକଟତମ ଏବଂ ସର୍ବୋତ୍ତମ ବନ୍ଧୁମାନେ ଏହି ସହରରେ ଅଛନ୍ତି। ଯଦିଓ ସେହି ସହର ସ୍ୱୟଂ, ସେହି ସହରର ଅବସ୍ଥା, ମୁଁ ଏହାକୁ ପସନ୍ଦ କରେ ନାହିଁ, ମୁଁ ଏହି ପରିସ୍ଥିତିକୁ ପସନ୍ଦ କରେ ନାହିଁ ଏବଂ କେବେ ବି କରିନାହିଁ। ମୁଁ ଯେତେବେଳେ ଏକ ଛୋଟ ବାଳକ ହିଁ ଥିଲି, ବସି ମୋର ଇତିହାସ ପୁସ୍ତକ ଗୁଡ଼ିକୁ ପାଠ କରୁଥିଲି, ମୁଁ କହିଥିଲି କୌଣସି ଦିନ ମୁଁ ଏଠାରୁ ଚାଲିଯିବି। ବୁଝିଲେ, ମୁଁ ଜେଫରସନ୍ ମିଲ୍ ପସନ୍ଦ କରେ ନାହିଁ, ଏହା ଏକ ସନ୍ତସନ୍ତିଆ ସ୍ଥାନ ଅଟେ, ଏଠାରେ ଏହା ତଳେ ଅଟେ, ଏହା କେବଳ ପ୍ରକୃତରେ ସନ୍ତସନ୍ତିଆ ଅଟେ ଏବଂ ଏହା ବହୁତ ଖରାପ ଅଟେ। ଏଠାରେ ଉପରେ ସ୍ପିକର ନୋବସ୍ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯାଆନ୍ତୁ ଏବଂ ନ୍ୟୁ ଆଲବାନୀ ଓ ଜେଫରସନ୍ ବିଲ୍ ଆଡ଼କୁ ତଳେ ଦେଖନ୍ତୁ ଯଦି ଆପଣ ଦେଖିବାକୁ ଚାହାନ୍ତି। ଏଠାରେ ଦେଖନ୍ତୁ, ଏପରିକି ଡାକ୍ତରମାନେ ସୁଦ୍ଧା ବର୍ତ୍ତମାନ କହୁଛନ୍ତି ଯେ ଏହି ଜଳବାୟୁ ଅବସ୍ଥା ହେତୁ ଏହି ଉପତ୍ୟକାର ଲୋକମାନେ ରକ୍ତହୀନତାରେ ପୀଡିତ ହେଉଛନ୍ତି। ଏଠାରେ ଉପରେ ଥିବା ଜଣେ ସାନ ମହିଳା ଶ୍ରୀମତୀ ମର୍ଗାନ କର୍କଟ ରୋଗରୁ ସୁସ୍ଥ ହୋଇଥିଲେ। ତାଙ୍କ କୁକୁରକୁ ଏଠାରେ କ୍ଲିନିକକୁ ନେଇକରି ଗଲେ, ଭାବିଲେ ଯେ ତାକୁ ଚର୍ମ ରୋଗ ହୋଇଛି। କ'ଣ ଆପଣ ଜାଣିଛନ୍ତି ଯେ ତା କ'ଣ ଥିଲା? ସେହି ତୃଣ ଉପରେ କୋଲଗେଟ୍ ଏବଂ ସେହିପରି ଜମିଯାଇଥିବା ଜିନିଷଗୁଡ଼ିକ ଯାହା ଦେଇ ତା ଅତିକ୍ରମ କରିଥିଲା। ଏହା ସବୁଠାରୁ ଅସ୍ୱାସ୍ଥ୍ୟକର ସ୍ଥାନ ଅଟେ। ଜଣେ ବ୍ୟକ୍ତି ସୈନ୍ୟବାହିନୀରେ ଥିଲେ, ଏଠାକୁ ଯାଇଥିଲେ ଓ ସଂକ୍ରମିତ ହୋଇଗଲେ, ତାଙ୍କର ଆଜମା ଥିଲା। ଏଠାରେ ଫ୍ଲୋରିଡାକୁ ଗଲେ ଏବଂ ତାଙ୍କ ଆଖିଗୁଡ଼ିକ ପ୍ରକୃତରେ କଳା ହୋଇଯାଇଥିଲା ଏବଂ ସେ ଡାକ୍ତରଙ୍କ ପାଖକୁ ଗଲେ ଏବଂ ସେ କହିଲେ ডাক্তার ডাক্তার কহিলে তেবে আপনার ঝগড়া করিছন্তি নুহে কি সে কহিলে না আজ্ঞা মু কোনসি ঝগড়া করি নাহি যদি আপনার জানিবাকু চাহান্তি যে সে কিয়ে থিলে তাঙ্ক নাম থিলা হরবি বর্তমান যদি মু কেবল চিন্তা করি পারে ইয়া ইউনিয়ন ন্যাশনাল ব্যাংক নিউ আলবানি রে অটে সে জনে কিরানি অটন্তি কেবল সেটাকু জানন্তু এবং সেই জনকাকু দেখা করন্তু যাহার নাম হরবি তাঙ্কু পচারন্তু এবং সে কহিলে সে গলে সে কহিলে ডাক্তার সে কহিলে মোর সাইনস অছি এবং সে তাঙ্কু পরীক্ষা করি কহিলে তা ঠিক অটে সে কহিলে মু ভাবিলি তুমি ঝগড়া করিছ কহিলে পুয়া তুমি কেউঠারে রুহ সে উত্তর দেলে আপন হুয়ে তো সেই স্থান জানি নথিবে কহিলে মু ইন্ডিয়ানার নিউ আলবনি নামক কেন্টকির লুইভিলের আরপটরে এক ছোট সহরে রুহে কহিলে তুমি মতে কহিবাকু চাহুছ যে তুমি আসুথবা বেলে এঠারে মিয়ামিরে থিবা এই লুনিয়া পানিরু সাইনো সংক্রমণকু ঘিনি আসিছ কহিলে যদি তুমি জেফারসনভিল ইন্ডিয়ানা কিংবা নিউ আলবনি ইন্ডিয়ানারে রহিপার তবে তুমি দুনিয়ার যেকোনসি স্থানরে রহিপারিব যেউটাকু যুক্তরাষ্ট্রর সেনা তুমকু পঠায় বাস সেতেকি অটে বুঝিলে এহা দুনিয়ারে থিবা সবুঠারু অস্বাস্থ্যকর স্থান অটে যাহা বিষয়ে মু জানে অন্যথা যদি তা কোনসি ম্যালেরিয়া সন্তসন্তিয়া স্থান ন হইতিব বুঝিলে আউ মোর মোর এঠারে অনেক বন্ধু মানে অছন্তি এঠারে দেখন্তু মু কেবল সেমানঙ্কু এইপরি ভাবরে ডাকিবাকু যাই পারে মোর বন্ধু ডক্টর সাম আডারমকু দেখন্তু ঠিক অছি সেঠারে মাইক এগান বসিছন্তি ও মোর প্রভু মু কেতে জনঙ্কর নাম নেই পারে ঠিক শহ শহ বাস্তবিক ভল বন্ধু মানে মোর পুরুণা সাঙ্গ মানে যাহাঙ্ক সহিত মু সাঙ্গ হইছি মু যেতে নূয়া বন্ধুঙ্কু পাই থাকে না কাহিকি এপরি কোনসি বিষয় নাই যাহা কি জনে পুরুণা বন্ধুঙ্ক ঠারু সেই স্থানকু কেহি নেই পারিব আপন তা জানিছন্তি মোর বৃদ্ধ মা সেঠারে পছরে বসিছন্তি পৃথিবীরে তাঙ্কর অনেক দিন নাহি সে বর্তমান তাঙ্কর 60 বর্ষরে গতি করুছন্তি সেঠারে মো পত্নীঙ্ক মা অছন্তি 70-71 বর্ষ হেউছি মু ভাবুছি আজি রাতি সেঠারে কোনসি স্থানরে বসিছন্তি এবং সেঠারে তাঙ্কু ছাড়ি দিয়ন্তু মো বাপাঙ্কু এঠারে সমাধি দিয়া যাইছি পত্নী এঠারে ওয়ালনট রিজরে সমাধি পাইছন্তি মো ছুয়া সেঠারে শোয়ছি দেখন্তু মোর কহিবার অর্থ কোন অটে মু মু পছন্দ করে নাহি মু 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 এঠারে রহিবাকু চাহে নাহি এবং মু বিশ্বাস করে যে শীঘ্র সিধা সড়ক মতে যিবাকু অছি দেখন্তু কারণ এহা মো উপরকু বাধ্য হই আসু অছি মু এহাকু প্রচার মঞ্চ এবং মো বাইবেল উপরে নিরন্তর ভাবরে কহু অছি যেতেবেলে মু মো পত্নীঙ্কু কহিলি যেতেবেলে সেমানে আমকু সেই পাড়ক গৃহ নির্মাণ করিবা পাই টঙ্কা দেইতিলে যাহাকি মু এই গির্জা ঘরকু দেই দেলি সেই পাড়ক গৃহ এই মণ্ডলীর মালিকানা অটে এটাকু জানন্তু খোঁজি দেখন্তু যে তা অটে কি নুহে দেখন্তু মু এহাকু নিজে নিয়ে নাহি বর্তমান যেতেবেলে মু সেঠারে নির্মাণ করিবাকু যাউথিলি মিড়া কহিলে মু মো মাঙ্ক কারণরু এঠারে রহিবাকু চাহে মু কহিলি প্রিয়ে যেতিকি আমি সুনিশ্চিত অটু আমি এথিপাই দুঃখিত হেবু দেখন্তু এহা কাম করিব হি নাহি পরমেশ্বর কহিছন্তি পৃথক হুও মতে এহা করিবাকু অছি এবং কহিলে তেবে মো মা মু কহিলি মো মা মধ্য কিন্তু সে যিয়ে কি আপনা বিষয়কু ত্যাগ করি মোর অনুসরণ করিব নাহি মোর বলি কহিবার যোগ্য নুহে আউ তা সত্য অটে কোনসি দিন খুব শীঘ্র মু অনুভব করে যে মতে যিবাকু পড়িব তা হেউছি দূরকু চালি যিবাকু পড়িব কিন্তু এঠারে সেই উপায় অছি সভাগুড়িক এঠারে সফল হেব নাহি যা অন্য কোনসি স্থানরে সফল হেলা বলি সেপরি সফল হেব নাহি এবং যিয়ে কেহি বি সেই সভারে থিলে সে জানিথিবে যে তা সত অটে কারণ এহা ঠিক মোর নিজ সহরে অটে তাহা হিঁ এহা অটে যীশু সেই সমান কথা কহিথিলে যেতেবেলে সে আসিথিলে সেমানে কহিলে এই লোকটি কিয়ে এহা কোন সেঠারে থিবা সেই বড়েইর পুয় নুহে কি সে কেউ বিদ্যালয়কু কেবে যাইথিলা সে এই শিক্ষা কেউঠু পাইলা তবে মতে তুমকু তা করুথবার দেখিবাকু দিয় তুমি কহিলে যে তুমি এঠারে চমৎকার করিছ মতে তুমকু সেই সমান কার্য এঠারে করুথবার দেখিবাকু দিয় তুমি যাহা কফরনহুমরে করিয়াছ মতে তুমকু তা এঠারে করুথবার দেখিবাকু দিয় যীশু কহিলে সে সেমানঙ্ক অবিশ্বাসরে আশ্চর্যচকিত হলে সে বুলি পড়ি কহিলে সত্য সত্য মু তুম্ভকু কহুছি যে জনে ভবিষ্যৎ বক্তা নিজ দেশরে নিজ লোকমানঙ্ক গহণরে পুরস্কার পায়ে নাহিঁ কোন এয়া ঠিক কি এবং আমি জানু দেখন্তু ফিন্নিকু নিয়ন্তু সাঙ্কি মুডিকু নিয়ন্তু জন ওয়েসলিঙ্কু নিয়ন্তু সে কেবে বি অগ্রসর হই পারিলে নাহি দেখন্তু যে পর্যন্ত সে নিজ দেশ ছাড়িলে নাহি মুডিকু দেখন্তু দেখন্তু যেতেবেলে মুডি বোস্টন সহররে জনে জোতা মোচি আদৌ আগকু বড়ি পারিলে নাহি যে প্রসিদ্ধ হবা পূর্বরু সে চিকাগোকু আসিলে বুঝিলে তাঙ্কু তাঙ্কর নিজ লোকমানঙ্ক ঠারু দূরকু যিবাকু পড়িথিলা আপনার সবুবেলে তা করিবাকু অছি কিন্তু বর্তমান এঠারে পরমেশ্বর প্রার্থনার উত্তর দেবে যদি আপন এহা ভুলি যিবে যে এহা উইলিয়াম ব্র্যানহাম অটন্তু বুঝিলে যদি আপন ভুলি যিবে যে উইলিয়াম ব্র্যানহামকর এথিরে কিছু করিবার অছি কেবল আপনার পাই ছিড়া হই প্রার্থনা করিবার অছি এহা তো যীশুখ্রিস্ট অটন্তি যিয়ে কি আগরু তা করি সারিছন্তি যাহা করিবাকু আপন কহুছন্তি যদি আপন কেবল এহাকু বিশ্বাস করিবে বুঝিলে এহা এপরি কিছু করিবা নুহে মোর এহা সহিত কিছু করিবার নাহি কেবল সাক্ষী হই রহিবার অটে
କିନ୍ତୁ ଏପରି ଲାଗୁଛି ଯେ ଆପଣମାନଙ୍କ ସହିତ ଏଠାରେ ବଢ଼ିବା ପରେ ଏବଂ ଆପଣ ମୋର ସମସ୍ତ ଦୁର୍ବଳତା ଜାଣିଛନ୍ତି ଏବଂ ମୋର ସମସ୍ତ ଦୋଷ ଜାଣିଛନ୍ତି ଏବଂ ଆପଣ ଜାଣିଛନ୍ତି ଯେ ପରମେଶ୍ୱର ଠିକ ଏହି ସହରରେ କ'ଣ କରିଛନ୍ତି।
ବିଚାର ଦିନରେ ଏହି ସହର କୌଣସି ଦିନ ଏକ ବଡ଼ ମୂଲ୍ୟ ପରିଶୋଧ କରିବ, କାରଣ ଠିକ ଏଠାରେ ଶହ ଶହ ଏବଂ ଶହ ଶହ ଉଲ୍ଲେଖନୀୟ ଆରୋଗ୍ୟତା ସାଧନ ହୋଇଅଛି। ତା ଠିକ ଅଟେ, ଠିକ ଏହିଠାରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଏବଂ ସେଠାରେ ସ୍ୱର୍ଗଦୂତ ମାନଙ୍କର ଦୃଶ୍ୟମାନ ହେବା ଏବଂ ଖବରକାଗଜ ତାହାକୁ ବିସ୍ଫୋରକ ଭାବେ ଓ ସବୁ ପ୍ରକାର ପ୍ରକାଶିତ କରିଥିଲେ, ଆଉ ତଥାପି ଲୋକମାନେ କରନ୍ତି ନାହିଁ, ଏହା କାହିଁକି ଅଟେ।
ତେବେ କୌଣସି ଦିନେ ମୁଁ ଏଠାରୁ ଛାଡି ଚାଲିଯିବାକୁ ଯାଉଅଛି। ମୁଁ ଆଶ୍ଚର୍ଯ୍ୟ କରୁଛି, ମୋର ଶେଷ ଦଶା କଣ ହେବ? କଣ ଏହା ସମାପ୍ତ ହୋଇସାରିଲାଣି କି? କଣ ଏହା ପ୍ରାୟ ହେଲାଣି କି? ମୋର 48 ବର୍ଷ ବୟସ ଅଟେ। କଣ ଏହା ପ୍ରାୟ ସମାପ୍ତ ହେଲାଣି କି? ମୁଁ ଏହା ଆଶ୍ଚର୍ଯ୍ୟ କରେ ଯଦି ଏହା ଅଟେ। ଦେଖନ୍ତୁ, ଜଗତ କାହିଁକି ସେଠାରେ ଥିବା ସେ ଚିତ୍ରକୁ ଧ୍ୟାନ ଦେଲା ନାହିଁ? କାହିଁକି ସେମାନେ ଠିକ ତାହା ଶୀଘ୍ର ଧରିଲେ ନାହିଁ? ସେମାନେ କାହିଁକି ଏହି ଅନ୍ୟ ବିଷୟଗୁଡ଼ିକ ଧରନ୍ତି ନାହିଁ? ସେମାନେ କାହିଁକି ଏହି ଭବିଷ୍ୟତବାଣୀଗୁଡ଼ିକ ଏବଂ ବିଷୟଗୁଡ଼ିକ ଧରନ୍ତି ନାହିଁ? ଆପଣ ଜାଣନ୍ତି, ସେମାନେ ବର୍ତ୍ତମାନ ତାହା କରିପାରନ୍ତି ନାହିଁ, କିନ୍ତୁ ଦିନେ ମୁଁ ଜଗତ ଛାଡି ଚାଲିଯିବାକୁ ଯାଉଅଛି ଏବଂ ଯେତେବେଳେ ମୁଁ ଚାଲିଯିବି ସେତେବେଳେ ସେମାନେ ଏହାକୁ ଚିହ୍ନିବେ। ଆପଣମାନଙ୍କ ମଧ୍ୟରୁ କେତେକ ଯୁବା ଲୋକ ମୁଁ ଚାଲିଗଲା ପରେ ତାହା ଅନୁଭବ କରିବେ, ବୁଝିଲେ? କିନ୍ତୁ ପରମେଶ୍ୱର ବର୍ତ୍ତମାନ ତାହା କରିବାକୁ ଅନୁମତି ଦେବେ ନାହିଁ। ଦେଖନ୍ତୁ କଣ, ଆପଣ ବୁଝିପାରୁଛନ୍ତି ଯେ ମୁଁ କଣ କହୁଅଛି?
କେବଳ ଜଣେ ସାନ ଝିଅର ବ୍ରେସଲେଟ୍ ଯେ କେହି ଏହାକୁ ପାଇପାରନ୍ତି, ଏବଂ ମୁଁ ବିଶ୍ୱାସ କରେ ଯେ ଭାଇ ସତ୍ମ୍ୟାନ୍ କହିଥିଲେ ଯେ ସେ ଶେଷ ଥର ପାଇଁ ଏଠାରେ ଥିବାବେଳେ ଏଠାରେ ଏକ ବାଇବେଲ ଛାଡି ଦେଇ ଯାଇଥିଲେ। ମୁଁ ବିଶ୍ୱାସ କରେ ଯେ କେହି ଏହି ବାଇବେଲ ପାଆନ୍ତି ଏଠାରେ ଏକ ଦାବି ନ କରାଯାଇଥିବା ବାଇବେଲ, ଯଦି ଆପଣ ପାଆନ୍ତି ଏହା କାନାଡାର ଭାଇ ଫ୍ରେଡ୍ ସତ୍ମ୍ୟାନ୍ଙ୍କର ଅଟେ। ତେବେ ଆସନ୍ତୁ ପ୍ରାର୍ଥନା କରିବା।
ହେ ପ୍ରଭୁ, ଦୟାକର ଯେତେବେଳେ ସଙ୍ଗୀତ ମଧୁର ଭାବେ ବଜାଯାଏ ଏବଂ ଭାଇ ନେଭିଲ ତେଲରେ ଅଭିଷେକ କରନ୍ତି, ମୁଁ ଯୀଶୁଙ୍କ ନାମରେ ରୋଗୀମାନଙ୍କ ଉପରେ ହାତ ରଖିବାକୁ ଯାଉଅଛି। ହେ ପ୍ରଭୁ, ସେମାନଙ୍କର ଆରୋଗ୍ୟତା ପାଇଁ ଏହାକୁ ପ୍ରଦାନ କର। ଆମିନ। ସମସ୍ତେ ପ୍ରାର୍ଥନା କରନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଜଣ, ଠିକ ଅଛି?
ପ୍ରଭୁ, ସେହି ସାନ ଶିଶୁ ଯେତେବେଳେ କି ତାର ଜେଜେବାପା ତା ପାଇଁ ଏଠାରେ ଛିଡ଼ା ହୋଇଛନ୍ତି, ତାର କ୍ଷୀର ସବୁ ପ୍ରକାର କ୍ଷୀର ପ୍ରତି ଆଲର୍ଜି ଅଛି, କିନ୍ତୁ ତୁମ ପାଖରେ ସମସ୍ତ ଶକ୍ତି ଅଛି ଏବଂ ସେହି ସାନ ଶିଶୁ ତା ନିଜ ପାଇଁ ବିଶ୍ୱାସ କରିପାରି ନାହିଁ।
ଏବଂ ତାପରେ ପ୍ରଭୁ, ମୁଁ ତାର ପିତାମାତା ଓ ଜେଜେବାପା ଜେଜେମାଙ୍କ ସହିତ ଏହା ପାଇଁ ବିଶ୍ୱାସକୁ ରଖୁଅଛି ଏବଂ ଆମେ କହୁଅଛୁ ଯୀଶୁଙ୍କ ନାମରେ ଯେ ସେହି ଶିଶୁଟି କ୍ଷୀର ପିଇପାରୁ ଏବଂ ପରମେଶ୍ୱରଙ୍କ ଗୌରବ ନିମନ୍ତେ ବଞ୍ଚିବାକୁ ସମର୍ଥ ହେଉ। ଆମେନ୍। ଏହା ସେହିପରି ହେବ। ଓ ପରମେଶ୍ୱର, ସେହି ମହିଳା ତାଙ୍କ ପିତାଙ୍କ ପାଇଁ ପ୍ରାର୍ଥନା କରନ୍ତି। ମୁଁ ତାଙ୍କ ସହିତ ପ୍ରାର୍ଥନା କରେ ଯେ ତୁମେ ତାଙ୍କ ପିତାଙ୍କୁ ସୁସ୍ଥ କରିବ ଏବଂ ତାଙ୍କୁ ଯାହା ଦରକାର ତାହା ପ୍ରଦାନ କରିବ, ଖ୍ରୀଷ୍ଟଙ୍କ ନାମରେ, ଆମେନ୍।
ତେବେ ଏହା ସରଳ ନୁହେଁ କି? ଲୋକମାନେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ତାହା ହିଁ ଅଟେ ଯାହାକି ଲୋକମାନେ ସେମାନେ ଏକ ବଡ଼ ବିଷୟକୁ ଦେଖନ୍ତି ଏବଂ ସେମାନେ ଏହାକୁ ଜଟିଳ କରିଦିଅନ୍ତି। ପରମେଶ୍ୱର ଏହାକୁ ସରଳ କରନ୍ତି, ଆପଣ ଏହାକୁ ଜଟିଳ କରନ୍ତି ଏବଂ ଏହାକୁ ହରାଇ ଦିଅନ୍ତି, ବୁଝିଲେ? କେବଳ କରନ୍ତୁ ତାହା ଯେପରି ପରମେଶ୍ୱର କହିଛନ୍ତି ସେହିପରି ସରଳ ହେଉ।
ଯେଉଁମାନେ ବିଶ୍ୱାସ କରନ୍ତି ଏହି ଚିହ୍ନଗୁଡ଼ିକ ସେମାନଙ୍କର ଅନୁବର୍ତ୍ତୀ ହେବ। ଯଦି ସେମାନେ ରୋଗୀମାନଙ୍କ ଉପରେ ନିଜର ହାତ ରଖନ୍ତି ତେବେ ସେମାନେ ସୁସ୍ଥ ହୋଇଯିବେ, ଯେପରି ପରମେଶ୍ୱର କହିଥିଲେ।
ଆମେ ଏହି ସ୍ତ୍ରୀ ଲୋକ ଉପରେ ହାତ ରଖୁଅଛୁ ପ୍ରଭୁ, ଏଠାରେ ଛିଡ଼ା ହୋଇଥିବା ଆମ ଭଉଣୀ ଉପରେ, ଏବଂ ଏହା ହେଉ ଯେ ସେ ସୁସ୍ଥ ହୁଅନ୍ତୁ, ଯେତେବେଳେ ଆମେ ଏହାକୁ ମାଗୁଅଛୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ଆମେନ୍। ପିତା, ଯେତେବେଳେ ଆମେ ଆମ ଭଉଣୀ ଉପରେ ହାତ ରଖୁଅଛୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ବାଇବେଲ ଏବଂ ପ୍ରଭୁଙ୍କ ଶିକ୍ଷାକୁ ସ୍ମରଣ କରି ଏହା ହେଉ ଯେ ସେ ସୁସ୍ଥ ହୁଅନ୍ତୁ।
ପିତା, ଖ୍ରୀଷ୍ଟଙ୍କ ନାମରେ ଆମେ ଆମର ଭଉଣୀର ଆରୋଗ୍ୟତା ପାଇଁ ପ୍ରାର୍ଥନା କରୁଅଛୁ ଏବଂ ମୁଁ ପ୍ରାର୍ଥନା କରୁଛି ଯେ ତୁମେ ତାଙ୍କୁ ସୁସ୍ଥ କରିବ ଯେତେବେଳେ କି ଆମେ ତୁମ ବାକ୍ୟକୁ ପାଳନ କରୁ। ମୋ ମନରେ ଟିକେ ବି ସନ୍ଦେହ ନାହିଁ, ମାତ୍ର ଯାହା ସେହି ମହିଳା ହୋଇପାରନ୍ତି, ଆମିନ୍। ପିତା, ଆମେ ଆମ ଭଉଣୀ ଉପରେ ହାତ ରଖୁଅଛୁ ଏବଂ ମାଗୁଅଛୁ ଯେ ପ୍ରଭୁ ଯୀଶୁଙ୍କ ନାମରେ ତୁମେ ତାଙ୍କୁ ସୁସ୍ଥ କରିବ ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟତା ପ୍ରଦାନ କରିବ, ଆମିନ୍।
ପ୍ରଭୁ ଯୀଶୁଙ୍କ ନାମରେ ଆମେ ଆମର ଭାଇଙ୍କ ଉପରେ ହାତ ରଖି ଏହା ମାଗୁଅଛୁ ଯେ ପରମେଶ୍ୱରଙ୍କ ଗୌରବ ନିମନ୍ତେ ତୁମେ ତାଙ୍କୁ ସୁସ୍ଥ କର।
ପିତା, ପ୍ରଭୁ ଯୀଶୁଙ୍କ ନାମରେ ଆମେ ଭଉଣୀଙ୍କୁ ଅଭିଷେକ କରୁଅଛୁ ଏବଂ ତାଙ୍କ ଉପରେ ହାତ ରଖି ଯୀଶୁଙ୍କ ନାମରେ ତାଙ୍କ ଆରୋଗ୍ୟତାକୁ ମାଗୁଅଛୁ। ପିତା ପରମେଶ୍ୱର, ଆମେ ଆମର ଭାଇ ଉପରେ ହାତ ରଖୁଅଛୁ, ଆମେ ଏହା ମାଗୁଅଛୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ଯେତେବେଳେ ଆମେ ତାଙ୍କୁ ଅଭିଷେକ କରୁ ତୁମେ ତାଙ୍କୁ ସୁସ୍ଥ କର।
ପିତା, ଏଠାରେ ତାଙ୍କର ପ୍ରିୟ ପତ୍ନୀ ତାଙ୍କୁ ଅଭିଷେକ କରୁ ଓ ତାଙ୍କ ଉପରେ ହାତ ରଖୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ଏହାକୁ ମାଗୁଅଛୁ। ପ୍ରଭୁ ପରମେଶ୍ୱର, ଆମେ ସାନ ଏଡିଥଙ୍କୁ ଅଭିଷେକ କରୁଅଛୁ, ତାଙ୍କ ଉପରେ ହାତ ରଖୁଅଛୁ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବିନତି କରୁଅଛୁ ଯେ ତୁମେ ତାର ଅନୁରୋଧକୁ ପ୍ରଦାନ କରିବ। ପିତା, ତାର ମାଙ୍କୁ ଆମେ ତାଙ୍କୁ ମଧ୍ୟ ଅଭିଷେକ କରି ତାଙ୍କ ଉପରେ ହାତ ରଖୁଅଛୁ ଓ ତାଙ୍କ ଆରୋଗ୍ୟତାକୁ ମାଗୁଅଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସେ ସୁସ୍ଥ ହୁଅନ୍ତୁ। ପିତା, ଆମେ ଏହି ପରିବାରର ଏହି ମୂଲ୍ୟବାନ ଛୋଟ ଅଳଙ୍କାର, ଛୋଟ ହୃଦୟ ସ୍ପନ୍ଦନକୁ ପ୍ରଭୁ ଯୀଶୁଙ୍କ ନାମରେ ଅଭିଷେକ କରୁଅଛୁ। ଦିନେ ତାକୁ ତୁମ ପାଇଁ ସମର୍ପଣ କରିଥିଲି ଏବଂ ମୁଁ ପ୍ରାର୍ଥନା କରେ ଯେ ତୁମେ ଏହାକୁ ସୁସ୍ଥ କରିବ। ହେ ପରମେଶ୍ୱର, ତୁମେ ଆମର ଭଉଣୀର ବିନତିକୁ ଜାଣିଛ ଏବଂ ଆମେ ତାଙ୍କର ମହାନ ବିଶ୍ୱାସ ପାଇଁ ତୁମକୁ ଧନ୍ୟବାଦ ଦେଉଅଛୁ। ବର୍ତ୍ତମାନ ଏହା ହେଉଛି ସେହି ବିଷୟଗୁଡ଼ିକ ଯାହା ସେ ମାଗିଛନ୍ତି, ତାହା ସେ ଛୋଟ ଥିବାବେଳେ ତାହା ବଜାଉଥିଲେ। ଏବଂ ହେ ପରମେଶ୍ୱର, ଏହା ହେଉଛି ସେହି ଶତ୍ରୁ ସେହି ସ୍ତ୍ରୀଙ୍କୁ ମୁକ୍ତ କରିଦେଉ, ଆଉ ପ୍ରଭୁ ସେ ଭଲ ହୋଇ ଘରକୁ ଫେରି ଆସନ୍ତୁ। ଆମେ ସେହି ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଅଛୁ ଯାହା ନିମନ୍ତେ ସେ ଅନୁରୋଧ କରିଛନ୍ତି। ତୁମେ ପ୍ରତିଜ୍ଞା କରିଛ, ଯଦି ତୁମେ ମୋ ନାମରେ କିଛି ମାଗିବ ମୁଁ ତାହା କରିବି। ମୁଁ ପ୍ରାର୍ଥନା କରେ ଯେ ତୁମେ ଯୀଶୁଙ୍କ ନାମରେ ଏହି ଅନୁରୋଧକୁ ପ୍ରଦାନ କରିବ। ଆମିନ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ, ଯେତେବେଳେ ଏହି ସ୍ନାୟୁ ମୋ ଭାଇର କପାଳରେ ନିସ୍ତେଜ ହେଉଅଛି, ଆମେ ଜୀବନର ସଞ୍ଚାର ନିମନ୍ତେ ପ୍ରାର୍ଥନା ମାଗୁଅଛୁ। ଯେତେବେଳେ କି ଆମେ ତାଙ୍କ ଉପରେ ହାତ ରଖି ଏହା ମାଗୁଛୁ ଯୀଶୁଙ୍କ ନାମରେ, ଯେ ସେହି ସ୍ନାୟୁ ଭଲ ହୋଇଯିବ। ପିତା ପରମେଶ୍ୱର, ଆମେ ଆମ ଭଉଣୀକୁ ତେଲରେ ଅଭିଷେକ କରିବା ପରେ ତାଙ୍କ ଉପରେ ହାତ ରଖୁଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ତାଙ୍କ ଆରୋଗ୍ୟତା ପାଇଁ ବିନତି କରୁଅଛୁ। ଆମିନ। ସ୍ୱର୍ଗୀୟ ପିତା, ଯେତେବେଳେ କି ଆମ ଭଉଣୀ ଅନେକ ମହାନ ସଫଳତାମାନ ଉପଭୋଗ କରିଛନ୍ତି ଯାହାକି ତୁମେ ଆଣିଅଛ, ସେ ତୁମର ଜଣେ ଦାସ ଜଣେ ସେବକ ପାଇଁ ଛିଡ଼ା ହୋଇଛନ୍ତି, ବହୁତ ଅଧୀର ଅଟନ୍ତି। ଆମ ସହାନୁଭୂତିର ହୃଦୟ ତାଙ୍କ ପାଇଁ ଯାଏ, ଯେହେତୁ ଆମେ ଜାଣୁ ଯେ ସେ କଣ ଦେଇ ଗତି କରୁଅଛନ୍ତି। ମୁଁ ପ୍ରାର୍ଥନା କରେ ଯେ ହେ ପରମେଶ୍ୱର, ତୁମେ ଆମ ଭଉଣୀକୁ ତାଙ୍କ ପାଇଁ ଏଠାରେ ଛିଡ଼ା ହୋଇଥିବା ହେତୁ ଅଭିଷେକ କରିବ ଏବଂ ତାଙ୍କ ଆରୋଗ୍ୟତା ପାଇଁ ତାଙ୍କୁ ଅଭିଷେକ କରିବ। ମୁଁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରେ। ଆମିନ। ପ୍ରଭୁ ଜାଣନ୍ତି ଭଲ ମୁଁ ବହୁତ ଖୁସି ଅଟେ, ତାହା ପ୍ରକୃତରେ ପ୍ରଭୁଙ୍କ ଅଭିଷିକ୍ତ ଅଟନ୍ତି। ପ୍ରଭୁ ପରମେଶ୍ୱର, ଏହି ସ୍ତ୍ରୀ ଜଣକ ଏକ ଭୂତରୁ ଉଦ୍ଧାର କରାଯିବା ପରେ, ଯାହା ସହିତ ସେ ଦୀର୍ଘ ବର୍ଷ ଧରି ଲଢି ଆସିଥିଲେ, ଦିନେ ତୁମେ ତାଙ୍କୁ ସେଠାରେ ଘର ପାଖକୁ ଆସିବାକୁ ଦେଇଥିଲ, ଆଉ ତାପରେ ଆତ୍ମା ତଳକୁ ଓହ୍ଲାଇ ଆସିଥିଲେ। ସଦାପ୍ରଭୁ ଏହି କଥା କୁହନ୍ତି, ସେ ଉଚ୍ଚ ପାଟି କରିବା ପରେ ସେ ଯଜ୍ଞବେଦି ଉପରେ ଶୋଇ ରହିଥିଲେ, ସେ ତା ସବୁ କିଛି କରିଥିଲେ ଯାହା ସେ ଜାଣିଥିଲେ ଯେ ତା କିପରି କରିବାକୁ ଅଛି, କିନ୍ତୁ ଏହା ସଦାପ୍ରଭୁ ଏହି କଥା କୁହନ୍ତି କୁ ଆବଶ୍ୟକ କରିଥିଲା। ବର୍ତ୍ତମାନ ସେ ତାଙ୍କ ଭଉଣୀର ଶିଶୁ ପାଇଁ ଆସୁଛନ୍ତି, ଯିଏକି ବାନ୍ତି କରୁଅଛି, ଚାଲିବାରେ ସକ୍ଷମ ନୁହେଁ, ଏକ ବର୍ଷରୁ ଅଧିକ ପୁରୁଣା ହେଲାଣି। ହେ ପ୍ରଭୁ, ମୁଁ ପ୍ରାର୍ଥନା କରେ ଯେ ତୁମେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କ ଆଶୀର୍ବାଦ ଗୁଡ଼ିକୁ ତାଙ୍କୁ ପ୍ରଦାନ କରିବ। ସେଥିପାଇଁ ବହୁତ ଖୁସି, ଭଉଣୀ ଅଲଗା ମଧ୍ୟ ଦେଖାଯାଉଛନ୍ତି ଏବଂ ଆପଣ ବର୍ତ୍ତମାନ ମରିବା ଠାରୁ ବହୁତ ଦୂରରେ ଅଛନ୍ତି, କଣ ଆପଣ ନୁହନ୍ତି କି? ପିତା ପରମେଶ୍ୱର, ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଆମ ଭଉଣୀକୁ ଆଶୀର୍ବାଦ କରିବ, ଯେତେବେଳେ କି ଆମେ ତାଙ୍କୁ ଅଭିଷେକ କରୁ ଏବଂ ତାଙ୍କ ଉପରେ ହାତ ରଖୁ ଓ ଏହା ମାଗୁ ଯେ ଏହି ବିଷୟ ଯାହା ତୁମେ କହିଛ, ଏହି ଚିହ୍ନ ଗୁଡିକ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁବର୍ତ୍ତୀ ହେବ, ସେମାନେ ରୋଗୀମାନଙ୍କ ଉପରେ ହାତ ରଖିବେ, ସେମାନେ ସୁସ୍ଥ ହେବେ। ପ୍ରଭୁ, ଆମେ ବିଶ୍ୱାସୀ ବୋଲି ସ୍ୱୀକାର କରୁଛୁ, ତେଣୁ ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଯୀଶୁଙ୍କ ନାମରେ କିଛି କରିବ। ପିତା ପରମେଶ୍ୱର, ଏହି ସାନ ସ୍ତ୍ରୀ ଲୋକର ହୃଦୟକୁ ଜାଣି ଯେତେବେଳେ କି ସେ ଏହାକୁ ଢାଳି ଦେଇଛନ୍ତି, ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ତାଙ୍କ ପ୍ରତି ଦୟା କରିବ ଏବଂ ସେ ଅନୁରୋଧ କରିଥିବା ବିନତିକୁ ପ୍ରଦାନ କରିବ। ହେ ପିତା ପରମେଶ୍ୱର, ତାଙ୍କ ପରିବାର ପାଇଁ, ତାଙ୍କ ସନ୍ତାନମାନଙ୍କ ପାଇଁ, ବିଶେଷ ଭାବରେ ତାଙ୍କ ପୁଅ ପାଇଁ, ପରମେଶ୍ୱର ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି ଯେ ତୁମେ ଏହି ବିଷୟଗୁଡ଼ିକ ପ୍ରଦାନ କରିବ। ମୋର ସମସ୍ତ ହୃଦୟ ସହିତ ମୁଁ ଯୀଶୁଙ୍କ ନାମରେ ଏହାକୁ ମାଗୁଛି। ଆମେନ୍। ପିତା ପରମେଶ୍ୱର, ଯେତେବେଳେ ଆମେ ଏହି ମହିଳାଙ୍କୁ ତେଲରେ ଅଭିଷେକ କରୁଅଛୁ ଏବଂ ପ୍ରଭୁ ଯୀଶୁଙ୍କ ନାମରେ ତାଙ୍କ ଉପରେ ପ୍ରାର୍ଥନା କରୁଅଛୁ ଯେ ତୁମେ ତାଙ୍କୁ ସୁସ୍ଥ କରିବ ଓ ପରମେଶ୍ୱରଙ୍କ ଗୌରବ ନିମନ୍ତେ ତାଙ୍କୁ ଭଲ କରିବ, ତୁମର ନାମ ୱେଷ୍ଟ ହେବ ନାହିଁ, କଣ ହେବ କି? ପିତା, ଆମେ ସେ ସାନ ମହିଳାଙ୍କ ପାଇଁ ପ୍ରାର୍ଥନା କରୁଛୁ, ସେ ତାଙ୍କ ବାପାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ମୁଁ ପ୍ରାର୍ଥନା କରେ ଯେ ତୁମେ ତାଙ୍କ ବାପାଙ୍କର ବିନତିକୁ ପ୍ରଦାନ କରିବ। ପ୍ରଭୁ, ଯେଉଁ ଡାକରା ତାଙ୍କ ହୃଦୟରେ ଅଛି, ସେ ଚାହାନ୍ତି ଯେ ସେ ଉଦ୍ଧାର ପାଆନ୍ତୁ। ସେ ଚାହାନ୍ତି ନାହିଁ ଯେ ସେ ଜଗତରେ ରୁହନ୍ତୁ ଯେପରିକି ସେ ରହିଛନ୍ତି। ଏହା ତାଙ୍କର ନିଜ ଛୁଆ, ତାଙ୍କର ସନ୍ତାନ ଅଟନ୍ତି। ପିତା, ମୁଁ ପ୍ରାର୍ଥନା କରେ ଯେ ଖ୍ରୀଷ୍ଟଙ୍କ ନାମରେ ତୁମେ ତାଙ୍କ ପ୍ରତି ଦୟା କରିବ। ହେ ମୋର ଝିଅ, ତୁମକୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱର ତୁମକୁ ସେହି ବିଷୟ ପ୍ରଦାନ କରନ୍ତୁ ଯାହା ତୁମେ ମାଗିଛ। ପ୍ରିୟ ପରମେଶ୍ୱର, ଆମେ ତାଙ୍କ ନିମନ୍ତେ ଦୟାର ପ୍ରାର୍ଥନା କରୁଛୁ, ଏବଂ ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଦୟା କରିବ ଯେତେବେଳେ କି ଆମେ ତାଙ୍କୁ ଅଭିଷେକ କରୁ।